ଆହେ ବନ୍ଧୁଗଣ, ଶୁଭ ପ୍ରଭାତ। ଆଜି ସକାଳେ ଏହି ସ୍ଥାନରେ ଉପସ୍ଥିତ ଥିବାରୁ ଆନନ୍ଦିତ ଅଟେ। ତତ୍ପରେ ଆପଣମାନେ ମଧ୍ୟରେ ପ୍ରତ୍ୟେକଙ୍କୁ ଦେଖୁଥିବାର ବିଷୟକୁ ବୁଝୁଥିବା ଯୋଗୁଁ ପ୍ରଭୁ ଯେ ଆମମାନଙ୍କ ମଧ୍ୟ ଆଜି ଉପସ୍ଥିତ ଅଛନ୍ତି ଏହାକୁ ବୁଝୁଥିବାରୁ ପୁଣି ଆଜିର ଏହି ପ୍ରାତକାଳୀନ ଉପାସନାରେ ଆରାଧନା ଯେପରି ଅଧିକ ଗରମ ଅନୁଭୂତ ନ ହୁଏ ସେଥିପାଇଁ ପାଦରେ ଛାୟା ହୋଇଥିବାରୁ ଆମମାନେ ଆନନ୍ଦିତ ଅଟୁ। ତତ୍ପରେ ଆମ୍ଭେମାନେ ବର୍ତ୍ତମାନ ପିଲାଗୁଡାକ ସେମାନଙ୍କ କକ୍ଷକୁ ଯିବା ପାଇଁ ପ୍ରେରିତ ହୋଇସାରିଛନ୍ତି କି? ଭାଇ ନେଭିଲ, ସେଠାରେ ଯୋଉ ଆମ ପିଲାମାନେ ଅଛନ୍ତି ସେମାନେ ଯେ ଏପରି ଯାଇଛନ୍ତି ମୁଁ ବିଶ୍ୱାସ କରେ। ମୁଁ କେତେକ ଶିଶୁଙ୍କୁ ଦେଖିଥିଲି, ମୁଁ ଚିନ୍ତିତ ହୋଇ ପଡିଥିଲି ଯେ ସେହି ଅନ୍ୟ କୋଠରୀ ଗୁଡାକୁ ସନ୍ଦେଶ କକ୍ଷକୁ ସେମାନେ ପ୍ରକୃତ ପ୍ରେରିତ ହୋଇଛନ୍ତି। ତ ତେଣୁ ମୋ ପାଇଁ ପ୍ରାର୍ଥନା କରନ୍ତୁ। ଗତ ରାତିରେ ଗ୍ରହଣ କରିବାକୁ ମନସ୍ଥ କରିଥିବା ମୁତାବିକ ମୋତେ ଏକ ସର୍ବଶ୍ରେଷ୍ଠ ସିଦ୍ଧାନ୍ତ ଗ୍ରହଣ କରିବାକୁ ଅଛି, ପୁଣି ତାହା ମୋତେ ଅଦ୍ୟ ଦିବସରେ ଗ୍ରହଣ କରିବାକୁ ଅଛି। ସୁତରାଂ ମଣ୍ଡଳୀକୁ ପ୍ରାର୍ଥନା କରିବାକୁ ଦିଆଯାଉ। ପରବର୍ତ୍ତୀ ଉପାସନାଟିଏ ମୁଁ ଲାଭ କରିଅଛି, ତାହା ତ ଜର୍ମାନ ଦେଶର ଅତି କଠିନ ସ୍ଥାନରେ ଆୟୋଜିତ ହେଉଛି, ତେଣୁକରି ଏହା ଅତି ହୃଦୟସ୍ପର୍ଶୀ ହୋଇଛି। ସୁତରାଂ ମୋ ପାଇଁ ପ୍ରାର୍ଥନା କରନ୍ତୁ। ଏହା ଏପରି ଅଟେ, ଆମେ ତାହାକୁ ଜର୍ମାନ ଦେଶର ଏକ ସର୍ବବୃହତ୍ତମ କ୍ରିକେଟ ଖେଳ ପଡ଼ିଆରେ ଅବସ୍ଥିତ କରିବୁ, ଯାହାକୁ ଯୁଦ୍ଧର କିଛି ଦିନ ପୂର୍ବେ ହିଟଲର ନିର୍ମାଣ କରାଇଥିଲେ। ଖୁବ ବିରାଟ ସ୍ଥାନ ଅଟେ, 80,000 ସଂଖ୍ୟକ ବ୍ୟକ୍ତିଙ୍କର ବସିବା ଭଳି ସ୍ଥାନ ଅଟେ। ପୁଣି ଲଗାତାର 10 ଦିନ ରାତ୍ରିକାଳୀନ ଉପାସନା ନିମିତ୍ତ ଆମେ ତାହାକୁ ଲାଭ କରିପାରିବା, ତେଣୁ ଯଥାସମ୍ଭବ ଆମେ ସେହି ସ୍ଥାନରେ ଏହାକୁ ଆୟୋଜନ କରିପାରିବୁ ବୋଲି ମୋର ପ୍ରଗାଢ ଆଶା ରହିଛି। ତତ୍ପରେ ଫ୍ରାନ୍ସର ଲା ସାଲି ଲୋରେନ୍ସ ଠାରେ ଆମମାନେ ଅନ୍ୟ ଏକ ଉପାସନା ପାଇଁ ଯିବୁ, ତାପରେ ବର୍ଲିନ୍କୁ ଯିବୁ ଆଉ ସେଠାରୁ ଫେରି ଆସିବୁ। ମୋର କହିବା ଅର୍ଥ ବର୍ଲିନ୍ ତାହା ଏହାର ପୁଣି ଫ୍ରାନ୍ସର ମଧ୍ୟବର୍ତ୍ତୀ ସ୍ଥାନ ଅଟେ। ତତ୍ପରେ ପ୍ରଭୁ ଯଦି ଇଚ୍ଛା କରନ୍ତି ଚିକାଗୋର ଏକ ଉଦ୍ଦୀପନା ସଭା ନିମନ୍ତେ ଆମମାନେ ଫେରି ଆସିବୁ। ମୁଁ ବିଚାର କରେ ଯେ ତାହା 6, 7, 8 ଓ 9 ତାରିଖ ନିମନ୍ତେ ଆରମ୍ଭ ହେବ। ଚିକାଗୋର ସ୍ୱିଡିଶ ଆରାଧନାଳୟରେ ତାହା ହିଁ ମୋ ଭାଗର ଉଦ୍ଦୀପନା ସଭାଟି ହେବ। ତତ୍ପରେ ସେମାନେ ବୋଝ ମହାଶୟ, ପୁଣି ଆପଣମାନଙ୍କ ମଧ୍ୟରୁ ମଧ୍ୟ କେତେକ ଚିକାଗୋ ଅଧିବାସୀ ସେମାନେ ଅନ୍ୟ ଏକ ଉଦ୍ଦୀପନା ସଭାର ଆୟୋଜନ କରିଥିଲେ, ଯାହାକି ଅଗଷ୍ଟ ମାସର ଆରମ୍ଭରେ ହେବାର ଥିଲା କିମ୍ବା ସେପ୍ଟେମ୍ବର ମାସର ପ୍ରଥମ ସୋପାନରେ ହେବାକୁ ଥିଲା, ତାହା ତ ସ୍ୱିଡେନରେ ରହିଛି। ମୋ ପାଇଁ ସେମାନଙ୍କର ମତଦାନ ନିମନ୍ତେ ମୁଁ ଅତି ଆନନ୍ଦିତ ଅଟେ। ମୋର ସେଠାକୁ ଯିବା ନିମନ୍ତେ ପୁଣି ବିଶ୍ୱବ୍ୟାପୀ ପ୍ରଚାର କାର୍ଯ୍ୟ ନିମନ୍ତେ 100% ମତଦାନର ବିଷୟ ଅଟେ, ସେ ନିମନ୍ତେ ମୁଁ ଅତ୍ୟଧିକ ଖୁସି ହୋଇଥିଲି। ମାତ୍ର ସେଠାକୁ କିମ୍ବା ଏଠାକୁ ଆସିବାର ନିର୍ଣ୍ଣୟଟିକୁ ଏତେବେଳେ ମୋତେ ଗ୍ରହଣ କରିବାକୁ ହିଁ ପଡିବ। ଆପଣମାନେ ମୋ ପାଇଁ ପ୍ରାର୍ଥନା କରନ୍ତୁ ଯେପରିକି ପ୍ରଭୁ ମୋତେ ସେପରି ଏକ ଉପଯୁକ୍ତ ନିର୍ଣ୍ଣୟକୁ ଗ୍ରହଣ କରିବା ପାଇଁ ସାହାଯ୍ୟ କରିବେ। ପୁଣି ତାହା ପ୍ରକୃତରେ ସେପରି ଏକ ସ୍ଥାନ ହେବ ଯେଉଁଠାରେ ଏକାଧିକ ଆତ୍ମା ଯେପରି ବହୁଳ ରୂପେ ଉଦ୍ଧାର ଲାଭ କରିବେ, ତତ୍ପରେ ଈଶ୍ୱରଙ୍କ ରାଜ୍ୟ ପାଇଁ ସବୁଠାରୁ ଉତ୍ତମ ଧରଣର କାର୍ଯ୍ୟ ଯେପରି ସଫଳ ହେବ। ବର୍ତ୍ତମାନ ସେହି ସ୍ଥାନରେ ଏମାନେ ଅନ୍ୟ ଏକ ଉଦ୍ଦୀପନା ସଭାକୁ ଆୟୋଜନ କରୁଛନ୍ତି, ପୁଣି ସେମାନେ ସ୍ୱିଡେନରେ ତାହାକୁ ଆୟୋଜନ କରୁଛନ୍ତି, ଆଉ ସେମାନେ ଏପରି ମଧ୍ୟ କହିଥିଲେ ଯେ ପ୍ରଥମ ଦିନର ଉପାସନାରେ ସେମାନେ 25,000-35,000 ଜନତାଙ୍କ ସମାଗମକୁ ଅଟକଳ କରିଛନ୍ତି। ସେମାନେ ମଧ୍ୟ ଅଧିକାଂଶ ଆଗନ୍ତୁକ ପରିତ୍ରାଣ ବିହୀନ ବ୍ୟକ୍ତିଗଣ ଅଟନ୍ତି। ପୁଣି ସେଠାରୁ ଫେରି ଆସି ଜର୍ମାନ ଦେଶରେ ସେଠାରେ ସେମାନେ 80,000 ଲୋକଙ୍କ ବସିବା ସ୍ଥାନ ପରି ଏକ ଷ୍ଟାଡିୟମର ଆୟୋଜନ କରିଛନ୍ତି। ଅବଶ୍ୟ ଆମେମାନେ ସ୍ୱିଜରଲ୍ୟାଣ୍ଡରେ ମଧ୍ୟ ସେପରି କଥାକୁ ଲକ୍ଷ୍ୟ କରିଛୁ, ଯେଉଁ ସ୍ଥାନରୁ ଏଇ କିଛି ଦିନ ପୂର୍ବେ ଆମେ ଫେରିଛୁ। ସେଠାରେ ଆମମାନେ ମନମୁଗ୍ଧକର ଉପାସନା ଗୁଡ଼ିକୁ ଲାଭ କରିଥିଲୁ, ତଥାପି ଆପଣମାନଙ୍କ ମଧ୍ୟରୁ ଅଧିକାଂଶ ବ୍ୟକ୍ତି ସେ ବିଷୟରେ ସମ୍ଭବତଃ କିଛି କଥା ଶୁଣିନାହାନ୍ତି। ପରମେଶ୍ୱର ଅତି ପ୍ରବଳ ରୂପେ ଆମମାନଙ୍କୁ ଆଶୀର୍ବାଦ କରିଥିଲେ। ପୁଣି ସ୍ୱିଜରଲ୍ୟାଣ୍ଡର ୟୁରିକ୍ ସହରରେ 5 ଦିନ ଉପାସନାରେ ଆମମାନେ 50,000 ମନ ପରିବର୍ତ୍ତନକାରୀଗଣଙ୍କୁ ଲାଭ କରିଥିଲୁ। ସୁତରାଂ ଭାଇ ଜ୍ୟାକ୍ ସୁଲର, ଆପଣମାନଙ୍କ ମଧ୍ୟରୁ ଅନେକ ତାଙ୍କୁ ଚିହ୍ନନ୍ତି, ସେ ଜଣେ ମେଥଡିଷ୍ଟ ଅଟନ୍ତି, ବୃଦ୍ଧ ବବ୍ ସୁଲରଙ୍କର ପୁତ୍ର ଅଟନ୍ତି, ବର୍ତ୍ତମାନ ସେମାନେ ବେଲଫାଷ୍ଟର ଅଧିବାସୀ ଅଟନ୍ତି। ପୁଣି ସେମାନେ ଏପରି କହିଥାନ୍ତି ଯେ ଏମାନେ ସ୍ଥାନଟିକୁ ଓଲଟ ପଲଟ କରି ପାଇଛନ୍ତି, ସୁସମାଚାର ପ୍ରଚାର ଯୋଗୁଁ ସେଠାରେ ସେମାନେ ସେପରି କରିଛନ୍ତି। ପୁଣି ବିଲି ଗ୍ରାହମ ନିଜର ସକଳ ଉପାସନା ଲାଭ କରିଥିବାରୁ ଅଧିକ ସଂଖ୍ୟକ ଜନସମାଗମକୁ ଲାଭ କରିଛନ୍ତି। ଜ୍ୟାକ୍ ସେ ଜଣେ ଚରିତ୍ରବ୍ୟାନ ବ୍ୟକ୍ତି ଅଟନ୍ତି, ସ୍ନେହରେ ଆଉ ଉତ୍ସାହରେ ଭରପୁର ଅଟନ୍ତି, ପୁଣି ସେ ଏଥିରେ ଏତେ ଦୂର ବିଶ୍ୱାସଭାଜନ ଅଟନ୍ତି ଯେ ମୁଁ ବିଶ୍ୱାସ କରେ ଯେ ସେ ଈଶ୍ୱରଙ୍କ ଜଣେ ମହାନ ସେବକ ଅଟନ୍ତି। ତେଣୁ ଭାଇ ସୁଲରଙ୍କ ପାଇଁ ପ୍ରାର୍ଥନା କରନ୍ତୁ। ତତ୍ପରେ ସେଇ ଜଣଙ୍କ ଭାଇ ସୁଲର ଅଟନ୍ତି, ପୁଣି ତାଙ୍କ ସହିତ ଭାଇ ମ୍ୟାକ୍ ଅର୍ଥର ମଧ୍ୟ ଅଛନ୍ତି। ଭାଇ ମ୍ୟାକ୍ ଅର୍ଥର ମଧ୍ୟ ଜଣେ ସୁପ୍ରସିଦ୍ଧ ପ୍ରଚାରକ ଅଟନ୍ତି। ପୁଣି ସେଠାରେ ବାସ କରୁଥିବା ମଣ୍ଡଳୀର ସଦସ୍ୟଗଣ ଏପରି କହିଥିଲେ ଯେ ଆୟାରଲାଣ୍ଡରେ ପୂର୍ବେ କଦାପି ଅନୁଷ୍ଠିତ ହୋଇଥିବା ସବୁଠାରୁ ସୁନାମ ଧନ୍ୟ ଉଦ୍ଦୀପନା ସଭା ଏହା ହେବ, ସେହି ହେତୁରୁ ଆମମାନେ ଅଧିକ ଉତ୍ସାହିତ ଅଟୁ। ପ୍ରତ୍ୟେକ ସେ ବ୍ୟକ୍ତିଙ୍କ ନିମନ୍ତେ ପ୍ରାର୍ଥନା ଲାଗିଥାନ୍ତୁ। ସେମାନେ ଉଭୟ ବୟସରେ ଯୁବକ ଅଟନ୍ତି, ଚାଳିଶ ବର୍ଷରୁ କମ୍, ପୁଣି ଚାଳିଶ ବର୍ଷର ପାଖାପାଖି ଯୁବକଗଣ ଯେ ଅଟନ୍ତି ଏପରି ମୁଁ ଧାରଣା କରେ, କିମ୍ବା ସେତିକିଟା ବର୍ଷର ମଝାମଝି ଯୁବକ ଅଟନ୍ତି, ପରିବାର ଗୁଡିକ ମଧ୍ୟରେ ଆବଦ୍ଧ ଅଟନ୍ତି, ପୁଣି ଅତି ପ୍ରଖତ ସୁସମାଚାର ପ୍ରଚାରକଗଣ ଅଟନ୍ତି, ଶିକ୍ଷକଗଣ ଅଟନ୍ତି, ଆଉ ଆମେ ସେମାନଙ୍କୁ ସ୍ନେହ କରୁ। ତତ୍ପରେ ସେଥିପାଇଁ ଆପଣମାନେ ଯେ ମୋତେ ଆଦୌ ଭୁଲିଯିବେ ନାହିଁ ଏପରି ମୁଁ ନିବେଦନ କରେ। ତତ୍ପରେ ଠିକ୍ ଏହି ସମୟରେ ଈଶ୍ୱର ମୋତେ ଉପଯୁକ୍ତ ନିର୍ଣ୍ଣୟଟିଏ ଗ୍ରହଣ କରିବାକୁ ସାହାଯ୍ୟ କରନ୍ତୁ। ଏପରି ଏକ ପରିସ୍ଥିତି ମଧ୍ୟ କେତେବେଳେ କେମିତି ଉପୁଜିଥାଏ, କେତେବେଳେ କେଉଁ ଆଡ଼କୁ ଯେ ବଢିବା କଥା ତାହା ବୁଝିବା କଷ୍ଟକର ହୋଇଥାଏ। ସେପରି ଆସଳ ପରିସ୍ଥିତିକୁ ଆପଣମାନେ କେବେ ସାମ୍ନା କରିଥିଲେ କି? ଏକଦା ପାଉଲ ସେପରି ଧରଣର ସମସ୍ୟାକୁ ସାମ୍ନା କରିଥିଲେ, ସେପରି କରିନଥିଲେ କି? ତାହା ତ ଦୁଇଟି ପ୍ରମୁଖ ବିଷୟ ମଧ୍ୟରେ ସମସ୍ୟା ଥିଲା। ପୁଣି ଉପର ଇଲାକା ଅଞ୍ଚଳକୁ ଯାଉଥିବା ସମୟରେ ସେ ଦର୍ଶନରେ ଜଣେ ଦୂତଙ୍କୁ ଦେଖିଥିଲେ, ଯିଏକି ତାଙ୍କୁ କହିଥିଲେ ତୁମେ ମାକିଦୋନିଆ ଅଞ୍ଚଳକୁ ଆସ। ତେଣୁ ଅଦ୍ୟାବଧି ଈଶ୍ୱର ନିକଟରେ ତାଙ୍କର ଦୂତଗଣ ରହିଛନ୍ତି, ସେପରି ନାହାନ୍ତି କି? ପୁଣି ପାଉଲ ଯେପରି ଅତି ବିନମ୍ର ଥିଲେ, ଠିକ୍ ସେହିପରି ଭାବରେ ମୁଁ ମଧ୍ୟ ହୃଦୟ ସହିତ ସେତିକିଟା ନମ୍ର ହୋଇପାରନ୍ତି। ତତ୍ପରେ ଏଠାରେ ଆରାଧନାଳୟରେ ଆଜି ରାତିରେ ହେବାକୁ ଥିବା ସୁସମାଚାର ସଭା ବିଷୟକୁ ମନେ ରଖିଥାନ୍ତୁ, ପ୍ରତ୍ୟେକ ଜଣ ଆସିବାକୁ ଯତ୍ନ କରନ୍ତୁ। ଲୁଇସ୍ ଭିଲ୍ ନିକଟରେ ରହୁଥିବା ସଜ୍ଜନଗଣ, ଆଜି ରାତିରେ କେତେକ ସମୟ ଧରି ଉନ୍ମୁକ୍ତ ଦ୍ୱାର ନାମକ ଆରାଧନାଳୟରେ ମୁଁ ଯେ ପଚାରିବାକୁ ଯାଉଛି, ଭାଇ କେବେଲଙ୍କ ସହଭାଗିତାରେ 7:30 ସାଢେ 9 ପର୍ଯ୍ୟନ୍ତ ପ୍ରଚାର କରିବାକୁ ଯାଉଛି। ଦୁଇଥର ଯାକ ଏଠାକୁ ଆସିବାକୁ ମୁଁ ତ ପ୍ରୟାସ କରି ଆସୁଅଛି, ଆଉ ସେ ମଧ୍ୟ ଡକାଇଥିଲେ, ଆସିବାକୁ ଡକାଇଥିଲେ। ଆଉ ସେ ଏପରି ଉତ୍ତମ ବ୍ୟକ୍ତିଟି ଅଟନ୍ତି ଯେ ସେ ତ ଜଣେ ଭଦ୍ର ବ୍ୟକ୍ତି, ଜଣେ ଭାଇ ଅଟନ୍ତି। ଆପଣମାନେ ତାଙ୍କ ସହିତ ସୁପରିଚିତ ଅଟନ୍ତି, ଏଥିରେ ମୁଁ ନିଶ୍ଚିତ ଅଟେ। ପୁଣି କଷ୍ଟ କରି ତାଙ୍କୁ ସେ ପଠାଇ ଦେବାକୁ ମୁଁ ଆଦୌ ସକ୍ଷମ ହୋଇପାରିନଥିଲି। ପ୍ରାର୍ଥନା କରନ୍ତୁ, ଏହିସବୁ ବିଷୟର ଉର୍ଦ୍ଧ୍ୱରେ ପ୍ରାର୍ଥନା କରି ଚାଲନ୍ତୁ, ଯେପରି ଗ୍ରହଣ କରିବା ନିମନ୍ତେ ଈଶ୍ୱର ଉପଯୁକ୍ତ ନିର୍ଣ୍ଣୟ ନେବାର ଏକ କୃପା ଦାନ କରନ୍ତି। ତତ୍ପରେ ସୁସମାଚାର ସନ୍ଦେଶକୁ ଆମେ ଆରମ୍ଭ କରିବା ପୂର୍ବେ ଆମେ ଶିଶୁଗଣଙ୍କୁ ଉତ୍ସର୍ଗ କରିବା ନିମନ୍ତେ ଗତକାଳ ଏକ ଅବସରକୁ ଲାଭ କରିଛୁ। ଏଠାରେ ଉତ୍ସର୍ଗ କରିବା ନିମନ୍ତେ ମୁଁ ଏକ ଶିଶୁ ସନ୍ତାନ ସହିତ ଉପସ୍ଥିତ ଅଛି, ପ୍ରକୃତରେ ଈଶ୍ୱର ନିକଟରେ ଉତ୍ସର୍ଗ କରିବାକୁ ଉପସ୍ଥିତ ଅଛି। ତତ୍ପରେ ବହୁଧା ଅଧିକାଂଶ ମଣ୍ଡଳୀ ଗୁଡ଼ିକରେ ଯେପରି ହୋଇଥାଏ, ପଛରେ ଉପସ୍ଥିତ ସଜ୍ଜନ ମଣ୍ଡଳୀ ଆପଣମାନେ ସ୍ପଷ୍ଟ ରୂପେ ଶୁଣିପାରୁଛନ୍ତି କି? ଯଦି ଆପଣମାନେ ଶୁଣିପାରୁଥାନ୍ତି, ଏହା ଗ୍ରହଣଯୋଗ୍ୟ ବୋଲି ଏକ ପ୍ରଚେଷ୍ଟା ଏପରି ମୁଁ ଆଶା କରିପାରିବି କି? ଏଠାରେ ଝୁଲୁଥିବା ପଙ୍ଖା ଗୁଡାକ ମୁଁ ତ ପ୍ରକୃତରେ ଶୁଣିପାରି ନଥାଏ, ଆପଣମାନେ ନିଜକୁ ନିଜେ ମଧ୍ୟ ଆଦୌ ଶୁଣିପାରି ନଥାନ୍ତି, ତାହା ନୁହେଁ, ଏହା ଯଥେଷ୍ଟ ବିଷୟ ଅଟେ। ଏହା ବିନୁ ମୁଁ ଯେ ବିଚଳିତ ହୋଇପଡ଼ିବି ସେଗୁଡ଼ି ମୁଁ ଅତିଶୟ ଭୟଗ୍ରସ୍ତ ଅଟେ। ତେଣୁ ଶିଶୁଗଣ, ସମୟ ସମୟ ସେମାନେ ଏମାନଙ୍କ ଉପରେ ପାଣି ଛିଞ୍ଚିଥାନ୍ତି। ସେମାନେ ଯେତେବେଳେ ସଦ୍ୟଜାତ ଶିଶୁଗଣ ହୋଇଥାନ୍ତି, ସେତେବେଳେ ଆରାଧନାଳୟ ମଧ୍ୟରେ ସେମାନେ ତଦ୍ରୂପ କରିଥାନ୍ତି। ତତ୍ପରେ ଅବଶ୍ୟ ଶିଶୁଗଣଙ୍କୁ ଖ୍ରୀଷ୍ଟ ବିଶ୍ୱାସୀ କରିବା ଅଭିପ୍ରାୟରେ, କିମ୍ବା ସେମାନେ ଯେତେବେଳେ ବାଳୁତ ଅବସ୍ଥାରେ ଥାନ୍ତି, ସେମାନଙ୍କୁ ଏମାନଙ୍କର କହିବା ଅନୁସାରେ ବାପ୍ତିଜ କରିଥାନ୍ତି, ଯାହାକି ପ୍ରକୃତ କ୍ୟାଥୋଲିକ ମଣ୍ଡଳୀରୁ ଆନିତ ଏକ ବିଧି ଅଟେ। ପୁଣି ମେଥଡିଷ୍ଟ ମଣ୍ଡଳୀ ଶିଶୁମାନଙ୍କର ବାପ୍ତିସ୍ମ ବିଧି କହି ଏହାକୁ ପରିଚୟଭୁକ୍ତ କରିଥିଲା। ପୁଣି ଅଧିକାଂଶ ମଣ୍ଡଳୀ ସେପରି କରିଥିଲେ, ଆଉ ଏକାଧିକ ମଣ୍ଡଳୀ ଯେ ଏପରି ବିଧାନକୁ ପାଳନ କରନ୍ତି ତାହା ମୁଁ ବିଚାର କରେ। ତତ୍ପରେ ମୁଁ ଏପରି ବିଚାର କରିଥାଏ ଯେ ଶିଶୁମାନଙ୍କର ବାପ୍ତିସ୍ମ ହେବାର ପ୍ରଥା ତାହା ହିଁ ପୁରାତନ ବିଚାର ବୁଦ୍ଧି ସମ୍ପନ୍ନ ମେଥଡିଷ୍ଟଙ୍କ ପୁଣି ନାଜରିନ ମାନଙ୍କ ମଧ୍ୟରେ ପୃଥକୀକରଣର ଉଦ୍ଦେଶ୍ୟ ଥିଲା, ଆଉ ତାହା ହିଁ ଛୋଟ ଛୋଟ ଦଳକୁ ତଥା ସେପରି ବିଭିନ୍ନ ବିଭକ୍ତିକରଣକୁ ଜନ୍ମ ଦେଇଥିଲା, ଏହା ହିଁ ସତ୍ୟ। ତଥାପି କଥାଟି ଯାହା କିଛି ବିଷୟ ଥିଲା କାହିଁକି, ଏହା ସେପରି କିଛି ଗୁରୁତ୍ୱକୁ ପରିଚୟ କରିନଥାଏ, ଏହା ଯେ ଅଧିକ କିଛି ବିଷୟକୁ ସଫଳ କରେ ନାହିଁ ଏପରି ମୁଁ ବିଚାର କରେ। କାରଣ ସବୁକିଛି ମୂଳରେ କାଲବରୀ ସକଳ ପ୍ରକାର ପ୍ରଥାକୁ ମନ୍ତ୍ରମୁଗ୍ଧ କରି ପକାଇଥିଲା ଏପରି ମୁଁ ବିଚାର କରେ। କାରଣ ଶିଶୁଗଣଙ୍କୁ ଉଦ୍ଧାର କରିବା ନିମନ୍ତେ, ପୁଣି ଜଗତକୁ ପରିତ୍ରାଣ ଦେବା ନିମନ୍ତେ ଯୀଶୁ ତହିଁ ଉପରେ ମୃତ୍ୟୁବରଣ କରିଥିଲେ। ତତ୍ପରେ ଶିଶୁ ସନ୍ତାନଟିଏ ତାହାର ପିତାମାତା ଯେପରି ସ୍ୱଭାବ ବିଶିଷ୍ଟ ଥାନ୍ତୁ ନା କାହିଁକି, ତହିଁରେ କିଛି ଯାଏ ଆସେ ନାହିଁ, କେତେ ପାପୀ ହୋଇଥାନ୍ତୁ ନା କାହିଁକି, ସେଥିରେ କୌଣସି ପ୍ରକାର ପ୍ରଭେଦ ଆଦୌ ନାହିଁ। ଯେହେତୁ ଯୀଶୁଖ୍ରୀଷ୍ଟଙ୍କ ରକ୍ତ ଯେ ତାକୁ ସୂଚୀ କରିଥାଏ ତାହା ବୁଝନ୍ତୁ। ପୁଣି ଏହା ତ ଈଶ୍ୱରଙ୍କ ମେଷ ଶାବକ ଅଟନ୍ତି, ଯିଏ ଜଗତର ସକଳ ପାପକୁ ବୋହି ନିଅନ୍ତି। ସେହି ଶିଶୁଟି ତ ପଶ୍ଚାତାପ କରିପାରେ ନାହିଁ, କିପରି ଯେ ପଶ୍ଚାତାପ କରିବା କଥା ତାହାକୁ ସୁଦ୍ଧା ସେ ବୁଝିନଥାଏ। ଏହି ସ୍ଥାନରେ ଉପସ୍ଥିତ ଥିବା ଉଦ୍ଦେଶ୍ୟରେ ତା ମଧ୍ୟରେ କୌଣସି ପ୍ରକାରର କାରଣ ନଥାଏ, ସତପ୍ରବୃତଃ ରୂପେ ତାଠାରେ କିଛି ମଳିନତା ରହିନଥାଏ। ସେ ଯେ ସେ ସ୍ଥାନକୁ କାହିଁକି ଆସିଛି ଏ ବିଷୟରେ ସେ ଆପଣାର କିଛି କହିପାରେ ନାହିଁ, ତଥାପି ଏହି ଜଗତକୁ ଈଶ୍ୱର ତାକୁ ପ୍ରେରଣ କରିଥାନ୍ତି। ପୁଣି ପ୍ରତିଟି ସମୟ ଯେତେବେଳେ ହେଉ ପଛେ ସେ ଯେତେବେଳେ ଜଗତକୁ ଆସିଥାଏ, ଯୀଶୁଖ୍ରୀଷ୍ଟଙ୍କ ବାହିତ ରକ୍ତ ତାହାକୁ ସୂଚୀ ଆଉ ନିର୍ମଳ କରିଥାନ୍ତି। ତତ୍ପରେ ଭଲ ମନ୍ଦ ମଧ୍ୟରେ ଥିବା ପ୍ରଭେଦ ବୁଝିବାର ବୟସକୁ ସେ ଯେତେବେଳେ ପଦାର୍ପଣ କରିଥାଏ, ତାପରେ ଯାଇ ସେ ଉଚିତ ଅନୁଚିତ ମଧ୍ୟରେ ଥିବା ତଦ୍ୟ ପ୍ରଭେଦକୁ ବୁଝିପାରିଥାଏ। ତତ୍ପରେ ସେ କଣ କରେ, ସେ ଯାହା କିଛି ମନ୍ଦ କଣ କରିଥାଏ, ଯାହା ବିଷୟ ତାହାକୁ ଜଣା, ସେ ବିଷୟ ତାହାକୁ ପ୍ରସ୍ତୁତ କରିବାକୁ ହିଁ ପଡିଥାଏ, ତାହା ହିଁ ଉପଯୁକ୍ତ ବିଷୟ। ତେଣୁ ସେମାନଙ୍କ ମଧ୍ୟ କେତେକ ଜଣ ସେମାନଙ୍କୁ ଚିନ୍ତିଥାନ୍ତି, ବିଚାର କରିଥାନ୍ତି ଯେ ତଦ୍ଭିନ୍ନ ଏମାନେ ଆଦର୍ଶ ସ୍ୱର୍ଗକୁ ଯାଇପାରନ୍ତି ନାହିଁ। ଏପରି ଏକ ଶିକ୍ଷା ମଧ୍ୟ ରହିଛି ଯାହାକି ସେପରି ଏକ ଶିକ୍ଷା ଦେଇଥାଏ ଯେ କେହି ଜଣେ ଶିଶୁ ସନ୍ତାନ କୌଣସି ପିତାମାତା ଯେଉଁମାନେ ଧର୍ମାତ୍ମାରେ ଭରପୁର ଅଟନ୍ତି ସେମାନଙ୍କ ସହବାସ ଦ୍ୱାରା ଯଦି ଜନ୍ମିଥାଏ ତେବେ ସେହି ସନ୍ତାନଟି ଅବଶ୍ୟ ସ୍ୱର୍ଗକୁ ଯିବ। ମାତ୍ର ସେ ଯଦି ସେପରି ଜନ୍ମି ନଥାଏ ତେବେ ସେଥିପାଇଁ ତେବେ ମାତ୍ର ଆଶା ନାହିଁ। ଶିଶୁ ସନ୍ତାନଟି କୌଣସି କୂଳର ଭରସାରେ ସମର୍ପିତ ଆଦୌ ନୁହେଁ, ତାହା ତ ନିରାଟ ପକ୍ଷେ ଏକ ଭ୍ରାନ୍ତିଜନକ ବିଷୟ। ସେମାନେ ଯେ ଧର୍ମାତ୍ମାରେ ଭରପୁର ପିତାମାତାଙ୍କଠାରୁ ଉତ୍ପନ୍ନ, ଏଥିରେ କି ପ୍ରକାର ପ୍ରଭେଦ ବିଷୟ ଅଛି? ଏଗୁଡା ତ କାମନା ବାସନାର ଜୈନ ସମ୍ପର୍କର ଫଳ, ଆଉ ଶିଶୁ ସନ୍ତାନଟିଏ ସେହିପରି ଭାବରେ ଜନ୍ମଗ୍ରହଣ କରିଛି। ସୁତରାଂ ଏହା ସେପରି ଏକ ସତ୍ୟ କଥା, ସମସ୍ତେ ପାପରେ ଜନ୍ମ କରିଛନ୍ତି, ଅଧର୍ମରେ ଶରୀର ଧାରଣ କରିଛନ୍ତି, ପୁଣି ମିଥ୍ୟାବାଦୀ ହୋଇ ଏହି ଜଗତକୁ ଆସିଛନ୍ତି, ତାହା ହିଁ ଏ ବିଷୟଟିର ସମ୍ପର୍କରେ ଧର୍ମଶାସ୍ତ୍ର ଅନୁସଙ୍ଗିକ ନ୍ୟାର୍ଯ୍ୟ ବିଚାରଧାରା ଅଟେ। ସୁତରାଂ ପୁଣି ପ୍ରଭୁ ଶ୍ରୀଖ୍ରୀଷ୍ଟଙ୍କ ପ୍ରବାହିତ ରକ୍ତ ସେହି ଶିଶୁଟିର ନିମନ୍ତେ ପ୍ରାୟଶ୍ଚିତ କାର୍ଯ୍ୟ ସାଧନ କରିଥାନ୍ତି, ପୁଣି ତାହାକୁ ପରିଷ୍କାର କରିଥାନ୍ତି, ପୁଣି ସେ ଯଦି ମୃତ୍ୟୁବରଣ କରେ ତେବେ ସେ ଶୁଦ୍ଧତାର ସହିତ ଈଶ୍ୱରଙ୍କ ଉପସ୍ଥିତିକୁ ଯାଇଥାଏ, ଯଦ୍ୟପି ତାହା ପୃଥିବୀ ପୃଷ୍ଠସ୍ଥ ସବୁଥିରେ ପାପିଷ୍ଠ ପିତାମାତାଙ୍କଠାରୁ ଜନ୍ମିଥାଏ ନା କାହିଁକି। ପୁଣି ଭଲ ଆଉ ମନ୍ଦ ମଧ୍ୟ ଥିବା ପ୍ରଭେଦର ଜ୍ଞାନକୁ ସେ ଯାବତ୍ ବୁଝିନଥାଏ, ସେହିପରି ବୟସରେ ଉପସ୍ଥିତ ନ ହେବା ପର୍ଯ୍ୟନ୍ତ ତା ପାଇଁ ତାହା ହିଁ ହୋଇଥାଏ। ଏହା କଣ କରିଥାଏ, ସେହି ସମୟରୁ ଏହା ତ ତନ୍ନିମିତ୍ତ କ୍ଷମଣୀୟ ହୋଇଥାଏ, ସେହି ବୟସରୁ ସେ ନିଜର ପଶ୍ଚତାପ ନିମିତ୍ତ ନିବେଦନ କରିଥାଏ। ମାତ୍ର ଏହା ଶିଶୁଟିଏ ଥିବା ଯାଏ ଆଉ ଆମମାନେ ତ ଅନୁସରଣ କରିବାକୁ ଯତ୍ନ କରିଥାଉ, ଏଠାରେ ଆରାଧନାଳୟ ମଧ୍ୟରେ ସେପରି କରିଥାଉ, ଏହା ତ ସେପରି ଏକ ସ୍ଥାନ ଅଟେ, ଏହି ପୃଥିବୀରେ ଅଟେ ଯେଉଁ ସ୍ଥାନକୁ ମୁଁ ଯାଇଥାଏ, ମୁଁ ଧର୍ମପଦେଶର ପ୍ରଚାର କରିଥାଏ, ଆଉ ତାହା ଏହି ସ୍ଥାନ ଅଟେ, ଏହି ଆରାଧନାଳୟଟି ଅଟେ, ଯେହେତୁ ଏହା ହିଁ ଆମମାନଙ୍କ ମଣ୍ଡଳୀ ଅଟେ। ପୁଣି ଲୋକମାନଙ୍କୁ ସୁଧାରିବା ନିମନ୍ତେ, ସୁରକ୍ଷିତ କରି ରଖିବା ନିମନ୍ତେ ଆମମାନେ ଏହି ସ୍ଥାନରେ ଧର୍ମୋପଦେଶ ପ୍ରଚାର କରିଥାଉ। ଅନ୍ୟାନ୍ୟ ବ୍ୟକ୍ତିଗଣ ଆପଣାର ଉପାସନାଳୟ ମଧ୍ୟରେ ସେମାନେ ଯାହା କିଛି ବିଷୟକୁ ବିଶ୍ୱାସ କରିଥାନ୍ତି ତାହାକୁ ପ୍ରଚାର କରିଥାନ୍ତି, ତଥାପି ସେମାନେ ମୋର ଭ୍ରାତାଗଣ ଅଟନ୍ତି। ତତ୍ପରେ ଅଳ୍ପକେ ଆମମାନେ ପରସ୍ପରଠାରୁ ଭିନ୍ନ ଥାଇପାରୁ, ତଥାପି ଆମମାନେ ବିନା କୌଣସି ବାଧାରେ ଭାତୃଗଣ ଅଟୁ। ପୁଣି ଏଠାରେ ଏହି ଆରାଧନାଳୟରେ ଯାହାକୁ ଆମମାନେ ଧର୍ମଶାସ୍ତ୍ର ସଙ୍ଗୀତ ଧର୍ମପତର କହି ବୁଝିଥାଉ, ତାହାକୁ ଏହି ଉପାସନାଳୟରେ ପ୍ରଚାର କରିଥାଉ। ପୁଣି ଏହି ଆଳୟରେ ଆମମାନେ ଶିଶୁମାନଙ୍କ ଉତ୍ସର୍ଗୀକରଣ ବିଷୟରେ ଉପରେ ସତର୍କତା ଦୃଷ୍ଟି ରଖିଥାଉ, ଯାହାକୁ ଆମମାନେ ସମର୍ପଣ କରିବାର ବିଷୟ ବୋଲି କହିଥାଉ। ବାଇବଲ ମଧ୍ୟରେ କେବଳ ଥରକର ପାଇଁ ଆମେ ଧ୍ୟାନ କରିପାରିଥାଉ, କିମ୍ବା ନୂତନ ନିୟମ ମଧ୍ୟରେ ସେପରି ଏକ କଥା ରହିଛି ଯେଉଁ ସ୍ଥାନରେ ଯେଉଁଠାରେ ଶିଶୁ ସନ୍ତାନ ନିମନ୍ତେ କଦାଚ କୌଣସି ଏକ କାର୍ଯ୍ୟକୁ ସମ୍ପନ୍ନ କରାଯାଇଥିଲା, କିମ୍ବା ଏହି ପାଳନୀୟ ବିଧିରେ ଖ୍ରୀଷ୍ଟ କେବଳ ଗୋଟିଏ ମାତ୍ର କର୍ମକୁ ସମ୍ପାଦନ କରିଥିଲେ, ତାହା ଏପରି ଥିଲା ସେ ନିଜର କୋଳକୁ ସେମାନଙ୍କୁ ଉଠାଇ ନେଇଥିଲେ, ସେମାନଙ୍କୁ ନିଜର ହାତ ଦେଇ ସେମାନଙ୍କୁ ଆଶୀର୍ବାଦ କରିଥିଲେ, ଆଉ କହିଥିଲେ ଶିଶୁମାନଙ୍କୁ ମୋ ନିକଟକୁ ଆସିବାକୁ ଦିଅ, ସେମାନଙ୍କୁ ମନା କର ନାହିଁ, କାରଣ ଈଶ୍ୱରଙ୍କ ରାଜ୍ୟ ଏହି ପ୍ରକାର ଲୋକମାନଙ୍କର। ପୁଣି ଆମମାନେ ଏତେବେଳେ ପାସୋରି ପକାଇଛୁ, ଆମମାନେ ଯେପରି ବିବେଚନା କରିଥାଉ ତଦନୁସାରେ ସେ ଯେଉଁ କାର୍ଯ୍ୟକୁ ସଫଳ କରିବାକୁ ଆସିଥିଲେ ସେହି କାର୍ଯ୍ୟକୁ ପ୍ରଗତିଶୀଳ କରି ଆଗକୁ ବଢାଇବା ଦାୟିତ୍ୱକୁ ଆମମାନେ ଦାୟିତ୍ୱ ଦତ୍ତ ହୋଇଛୁ। କାଲବରୀର ବକ୍ଷରେ ତାଙ୍କର ମୃତ୍ୟୁ ଭୋଗର କଥା, ସେ ଆମମାନ ସହିତ ଥିଲେ ଆଉ ସେ ଈଶ୍ୱରଙ୍କ ନିକଟରୁ ଆଗତ ହୋଇଥିଲେ, ଜଗତକୁ ଆସିଥିଲେ, ଜଗତରୁ ଈଶ୍ୱରଙ୍କ ନିକଟରୁ ଫେରି ଯାଇଥିଲେ, ତତ୍ପରେ ପବିତ୍ର ଆତ୍ମାଙ୍କ ରୂପରେ ସେ ପୁନଶ୍ଚ ଫେରି ଆସିଥିଲେ, ପୁଣି ସେ ଆମମାନଙ୍କ ସହିତ ଅଛନ୍ତି, ଆମମାନଙ୍କ ଅନ୍ତରରେ ବାସ କରି ରହିଛନ୍ତି, ଜଗତ ଶେଷ ପର୍ଯ୍ୟନ୍ତ ଆମମାନଙ୍କ ସହିତ ଅଛନ୍ତି। ପୁଣି ଏହି ଜଗତ ପୃଷ୍ଠରେ ଥିବା ସମୟରେ ସେ ଯାହା କିଛି କାର୍ଯ୍ୟ କରିଥିଲେ ସେହି ସମାନ କାର୍ଯ୍ୟକୁ ତାଙ୍କ ମଣ୍ଡଳୀ ମଧ୍ୟରେ କାର୍ଯ୍ୟକାରୀ କରିବା ଉଦ୍ଦେଶ୍ୟରେ ସେ ଆମମାନଙ୍କ ସହିତ ଅଛନ୍ତି। ପୁଣି ସେହି ଆଦେଶ ଅନୁସାରେ ଆମେ ବିଭିନ୍ନ ସେବକଗଣଙ୍କ ନିକଟକୁ ଆପଣମାନଙ୍କ ସନ୍ତାନଗଣକୁ ନେଇଥାଉ, ଆଉ ସେମାନେ ଏହି ଶିଶୁମାନଙ୍କ ଉପରେ ପ୍ରାର୍ଥନା କରିଥାନ୍ତି, ଆପଣ ହସ୍ତଦେହ ଏମାନଙ୍କ ଉପରେ ରଖିଥାନ୍ତି, ପୁଣି ଈଶ୍ୱର ନିକଟରେ ଉତ୍ସର୍ଗ କରିଥାନ୍ତି। ଅତି ସାଧାରଣ ଧରଣର ଉପାସନା ମଧ୍ୟରେ ଆମେ ପ୍ରକାଶ କରି କହିଥାଉ ଯେ ଈଶ୍ୱର ଆମମାନଙ୍କ ପାଇଁ ଯାହା କରିଛନ୍ତି, ପୁଣି ଏହି ଶିଶୁମାନଙ୍କ ପାଇଁ ଯାହା କରିଛନ୍ତି, ସେଥିପାଇଁ ଆମେ କୃତଜ୍ଞ ଅଟୁ। ତତ୍ପରେ ଆପଣମାନଙ୍କ ଶିଶୁ ସନ୍ତାନଗଣ ଯଦି ପାଣିରେ ଛିଞ୍ଚା ଯାଇଥାନ୍ତି, କିମ୍ବା ଆପଣମାନଙ୍କ ମଣ୍ଡଳୀରେ ଅନ୍ୟ ଯେକୌଣସି ଉପାୟରେ ଗ୍ରହଣ କରାଯାଇଥାନ୍ତି, ତେବେ ବିଚାର କରନ୍ତୁ, ସେ ବିଷୟର ବିରୁଦ୍ଧରେ ଆମମାନେ ଶବ୍ଦଟିଏ ସୁଦ୍ଧା ଉଚ୍ଚାରଣ କରିନଥାଉ, ଏହା ହିଁ ଯଥାର୍ଥ କଥା। ତଥାପି ଶାସ୍ତ୍ରାନୁସାରେ ଆମମାନେ କେବଳ ଗୋଟିଏ ମାତ୍ର ସ୍ଥାନକୁ ଲାଭ କରିଥାଉ, ଯେଉଁ ସ୍ଥାନରେ ଯୀଶୁଖ୍ରୀଷ୍ଟ ସ୍ୱୟଂରୁ ସେମାନଙ୍କୁ ଆଶୀର୍ବାଦ କରିଥିଲେ। ଆଉ ପ୍ରଭୁଙ୍କର ଯଦି ଇଚ୍ଛା ଥାଏ ତେବେ ମୁଁ ତାହା ପାଠ କରିବି। ଏହି ସ୍ଥାନରେ ବଚନ ମଧ୍ୟରେ ତାହା ରହିଛି। ଆମମାନେ ଲୋକଲିଖିତ ସୁସମାଚାର ମଧ୍ୟରେ ତାହା ପାଠ କରିଥାଉ। ତାହା ଯେ 10:13 ଆରମ୍ଭ ହେଉଛି ଏପରି ମୁଁ ବିଶ୍ୱାସ କରେ। ସେ ଯେପରି ଶିଶୁମାନଙ୍କୁ ସ୍ପର୍ଶ କରନ୍ତି ଏଥିପାଇଁ ଲୋକେ ସେମାନଙ୍କୁ ତାହାଙ୍କ ନିକଟକୁ ଆଣିବାକୁ ଲାଗିଲେ। ମାତ୍ର ଶିଷ୍ୟମାନେ ସେମାନଙ୍କୁ ଧମକ ଦେଲେ। ମାତ୍ର ତାହା ଦେଖି ଯୀଶୁ ବିରକ୍ତ ହୋଇ କହିଲେ, ଶିଶୁମାନଙ୍କୁ ମୋ ନିକଟକୁ ଆସିବାକୁ ଦିଅ, ସେମାନଙ୍କୁ ମନା କର ନାହିଁ, କାରଣ ଈଶ୍ୱରଙ୍କ ରାଜ୍ୟ ଏହି ପ୍ରକାର ଲୋକମାନଙ୍କର। ମୁଁ ତୁମମାନଙ୍କୁ ସତ୍ୟ କହୁଅଛି, ଯେ କେହି ଶିଶୁ ପରି ଈଶ୍ୱରଙ୍କ ରାଜ୍ୟ ଗ୍ରହଣ ନ କରେ ସେ କୌଣସି ପ୍ରକାରେ ସେଥିରେ ପ୍ରବେଶ କରିବ ନାହିଁ। ପୁଣି ସେ ସେମାନଙ୍କୁ କୋଳରେ ଘେନି ଓ ସେମାନଙ୍କ ଉପରେ ହାତ ଥୋଇ ସେମାନଙ୍କୁ ଆଶୀର୍ବାଦ କଲେ। ତାହା ପ୍ରୀତି ଜଣଙ୍କ ବିଷୟ ନୁହେଁ କି? ସେ କହିଥିଲେ, ଶିଶୁମାନଙ୍କୁ ମୋ ନିକଟକୁ ଆସିବାକୁ ଦିଅ, ସେମାନଙ୍କୁ ମନା କର ନାହିଁ, କାରଣ ଈଶ୍ୱରଙ୍କ ରାଜ୍ୟ ଏହି ପ୍ରକାର ଲୋକମାନଙ୍କର। ପୁଣି ସେ ସେମାନଙ୍କୁ ଘେନି ଓ ସେମାନଙ୍କ ଉପରେ ହାତ ଥୋଇ ସେମାନଙ୍କୁ ଆଶୀର୍ବାଦ କଲେ। ପରେ ଆଜିର ଏହି ପ୍ରାତଃ କାଳରେ ଯୀଶୁ ଯଦି ଜଣେ ବ୍ୟକ୍ତିର ସ୍ୱରୂପରେ ପରିଚିତ ଥାଇ ଆମମାନଙ୍କ ଗହଣରେ ଆସି ଉପସ୍ଥିତ ହୋଇଥାନ୍ତେ, ପୁଣି ଏହି ମଞ୍ଚ ଉପରେ ଆସିତ ଥାନ୍ତେ, ତେବେ ଆମମାନେ ନିବେଦନ କରିନଥାନ୍ତୁ କି, ହେ ପ୍ରଭୁ, ଆପଣ ମୋର ସନ୍ତାନଟିକୁ ଆଶୀର୍ବାଦ କରିବେ କି? ତେବେ ଆମମାନେ ତାହାକୁ କେତେ ଆଦରଣୀୟ ବିଷୟ ବୋଲି ବୁଝିନଥାନ୍ତୁ। ଆରେ ବା, କିପରି ଏକ ପରିବେଶ ତାହା ସୃଷ୍ଟି କରିନଥାନ୍ତା! କାରଣ ଆମମାନଙ୍କ ମନୁଷ୍ୟ ହୃଦୟଟି ପୁଣି ଚକ୍ଷୁ ଗୁଡାକ ସେପରି ଧରଣ ଦୃଶ୍ୟ ଦେଖିବାକୁ ବ୍ୟାକୁଳ ହେଉଛି। ତଥାପି ସେ ଯେକୌଣସି ପ୍ରକାର ହେଉ ପଛେ ଏହି ଜାଗାରେ ଉପସ୍ଥିତ ଅଛନ୍ତି, କାରଣ ଏହି ପ୍ରକାର କାର୍ଯ୍ୟ କରିବା ନିମନ୍ତେ ସେ ଆମମାନଙ୍କୁ ଆଦେଶ ଦିଅନ୍ତି। ତତ୍ପରେ ଆମମାନେ ଯେହେତୁ ସଫଳ କରିଅଛୁ, ସେହେତୁ ସେ ଏହାକୁ ସୁପରିଚିତ କରାଇଥାନ୍ତି, ସ୍ୱୀକୃତି ଦାନ କରିଥାନ୍ତି। ପୁଣି ଯାହାଙ୍କୁ ସେ ପ୍ରେରଣ କରିଥାନ୍ତି ତାଙ୍କୁ ଆମେ ଗ୍ରହଣ କରିଥାଉ, ହେତୁ ତାଙ୍କର ପ୍ରେରଣକର୍ତ୍ତାଙ୍କୁ ତଦ୍ର ଗ୍ରହଣ କରିଥାଉ। ଏ କଥାକୁ ଆପଣମାନେ ବୁଝନ୍ତୁ। ସୁତରାଂ ଆଜିର ପ୍ରାତଃ କାଳରେ ସେ ଏହି ସ୍ଥାନରେ ଉପସ୍ଥିତ ଅଟନ୍ତି। ପୁଣି ଯେଉଁ ଗୀତଟିକୁ ଆମମାନେ ବହୁତ ଦିନ ତଳେ ଗାନ କରୁଥିଲୁ, ସେ ଗୀତଟିକୁ ଅର୍ଥାତ୍ ସେମାନଙ୍କ ଭିତରକୁ ଘେନି ଆସ, ଶିଶୁମାନଙ୍କୁ ଯୀଶୁଙ୍କ କତିକି ଘେନି ଆସ, ଏହାକୁ ଭଉଣୀ ଗାର୍ଟି ଯଦି ପିଆନୋ ବାଦ୍ୟଯନ୍ତ୍ର ଉପରେ ଆସି ବଜାଇ ଦେବେ, ତାହା ଯେ ଗୀତ ପୁସ୍ତକର କୌଣସି ଏକ ପୃଷ୍ଠାରେ ରହିଛି ଏପରି ମୁଁ ବିଶ୍ୱାସ କରେ, ମାତ୍ର ସେଥିରେ ମୁଁ ନିଶ୍ଚିତ ନୁହେଁ। ଶିଶୁମାନଙ୍କୁ ଯୀଶୁଙ୍କ ନିକଟକୁ ଘେନି ଆସ। ପୁଣି ଏପରି ଏକ ଶିଶୁ ସନ୍ତାନ ଯିଏକି ଉତ୍ସର୍ଗୀକୃତ ହୋଇନାହିଁ ଯଦି ଆପଣମାନଙ୍କ ମଧ୍ୟରେ ଥାଏ, ପୁଣି ଆଜି ସକାଳେ ଆପଣ ତାହାକୁ ଉତ୍ସର୍ଗ କରିବାକୁ ଚାହାନ୍ତି, ତାହା ସମ୍ପୂର୍ଣ୍ଣ କରିବାକୁ ଆମମାନେ ଆନନ୍ଦିତ ହେବୁ। ତତ୍ପରେ ଏହି ଭବନ ମଧ୍ୟରେ କେହି ଜଣେ ଯୁବକ ବନ୍ଧୁ ଉପସ୍ଥିତ ଅଛନ୍ତି କି? କେହି ଜଣେ ସେବକ ସୁସମାଚାର ପ୍ରଚାରକ ଉପସ୍ଥିତ ଅଛନ୍ତି କି? ଯେଉଁମାନେ ଆମମାନଙ୍କ ସହିତ ଏଠାରେ ଉପସ୍ଥିତ ରହିବା ଅଭିପ୍ରାୟରେ କେବଳ ଚାଲି ଆସିପାରନ୍ତି, ଯେତେବେଳେ ପ୍ରଭୁଙ୍କ ନିକଟରେ ଆମମାନେ ଏହି ଶିଶୁଗଣଙ୍କୁ ଉତ୍ସର୍ଗ କରିବୁ, ଆପଣମାନେ ଯେତେବେଳେ ଆସିଥାନ୍ତି ଆପଣଙ୍କୁ ଲାଭ କରି ଆମମାନେ ଆନନ୍ଦିତ ହେବୁ। ଉତ୍ତମ କଥା, ତାହା ସେ ପୁସ୍ତକରେ ଅଛି କି? ଭାଇ ନେଭିଲ, ଆପଣ ତାକୁ ପାଇଲେ କି? ତା ମଧ୍ୟ ରହିଛି। ସେମାନଙ୍କୁ ଭିତରକୁ ଘେନି ଆସ। ଏହି ଗୀତକୁ ଆପଣମାନଙ୍କ ମଧ୍ୟରୁ କେତେ ଜଣ ଜାଣନ୍ତି? ଉତ୍ତମ କଥା, ଆସନ୍ତୁ ଆମମାନେ ସମବେତ ରୂପେ ତାହାକୁ ଗାନ କରିବା। ପୁଣି ମାତାଗଣ ସେମାନଙ୍କ ଶିଶୁମାନଙ୍କୁ ଯେତେବେଳେ ଏଠାକୁ ଆଣନ୍ତି, ଆସନ୍ତୁ ଆମମାନେ ମଧ୍ୟ ପ୍ରତ୍ୟେକ ଜଣ ଏହାକୁ ସମବେତ ରୂପେ ଗାନ କରିବା। ଭଲ କଥା, ଖୁବ୍ ଉତ୍ତମ କଥା। ସେମାନଙ୍କୁ ଘେନି ଆସ, ସେମାନଙ୍କୁ ଭିତରକୁ ଘେନି ଆସ, ପାପର ଜଗତରୁ କାଢି ସେମାନଙ୍କ ଭିତରକୁ ଘେନି ଆସ, ସେମାନଙ୍କ ଭିତରକୁ ଘେନି ଆସ, ସେମାନଙ୍କ ଭିତରକୁ ଘେନି ଆସ, ପଥହରା ସନ୍ତାନଗଣଙ୍କୁ ଯୀଶୁଙ୍କ ନିକଟକୁ ଘେନି ଆସ, ସେମାନଙ୍କୁ ଘେନି ଆସ, ସେମାନଙ୍କ ଭିତରକୁ ଘେନି ଆସ, ଜଗତର ପାପରୁ କାଢି ସେମାନଙ୍କ ଭିତରକୁ ଘେନି ଆସ, ସେମାନଙ୍କ ଭିତରକୁ ଘେନି ଆସ, ସେମାନଙ୍କ ଭିତରକୁ ଘେନି ଆସ, ଶିଶୁ ସନ୍ତାନ ମାନଙ୍କୁ ଯୀଶୁଙ୍କ ପାଖକୁ ଘେନି ଆସ। କିଛି ସମୟ ପାଇଁ ଆମମାନେ ନିଜ ନିଜର ମସ୍ତକକୁ ଅବନତ କରିବା କି? ଆହେ ଆମ୍ଭମାନଙ୍କର ସ୍ୱର୍ଗସ୍ଥ ପିତା, ବେଦୀ ନିକଟରେ ଆଜିର ପ୍ରାତଃ କାଳରେ ମାତାଗଣ ପିତାଗଣ ଆପଣମାନଙ୍କ କୋଳରେ ସେମାନଙ୍କ ସନ୍ତାନଗଣଙ୍କୁ ଧରି ଠିଆ ହୋଇଅଛନ୍ତି, ଯେଉଁମାନଙ୍କୁ ଆପଣ ଅତି ଅନୁଗ୍ରହ ତା ପୂର୍ବକ ସେମାନଙ୍କୁ ଦାନ କରିଅଛନ୍ତି। ଏମାନଙ୍କ ନିମନ୍ତେ ସେମାନେ ଅତିଶୟ ଧନ୍ୟବାଦ ଅଟନ୍ତି। ହେ ପ୍ରଭୁ, ପୁଣି ଈଶ୍ୱରଙ୍କ ଭବନରେ ଆଜିର ପ୍ରାତଃ କାଳରେ ସେମାନେ ବେଦୀ ନିକଟକୁ ଏମାନଙ୍କୁ ଆଣୁଅଛନ୍ତି, ସେମାନଙ୍କ ଜୀବନକୁ ଆପଣଙ୍କ ନିକଟରେ ଉତ୍ସର୍ଗ କରିବାକୁ ଏମାନେ ଆଣିଅଛନ୍ତି। ଆପଣ ଦାନ କରିଛନ୍ତି, ପୁଣି ହେ ପ୍ରଭୁ ଆମେ ପ୍ରାର୍ଥନା କରୁଛୁ ଯେ ଆପଣ ପ୍ରତ୍ୟେକ ଜଣଙ୍କୁ ପ୍ରତିପୋଷଣ କରନ୍ତୁ, ପୁଣି ପ୍ରତ୍ୟେକଙ୍କୁ ଆଶୀର୍ବାଦ କରନ୍ତୁ, ସେମାନଙ୍କୁ ପ୍ରଭୁ ପରିଚାଳିତ କରନ୍ତୁ, ପୁଣି ଈଶ୍ୱରଙ୍କ ଦୂତଗଣ ଏମାନଙ୍କ ପ୍ରତ୍ୟେକ ଜଣଙ୍କୁ ରକ୍ଷା କରନ୍ତୁ, ଏମାନଙ୍କୁ ସୁରକ୍ଷା ଦାନ କରନ୍ତୁ, ଏମାନଙ୍କୁ ଭରପୁର ଆନନ୍ଦର ଆଉ ଉଲ୍ଲାସର ଦୀର୍ଘସ୍ଥାୟୀ ଜୀବନ ଦାନ କରନ୍ତୁ। ପୁଣି ଆସନ୍ତାକାଲି କହି ଯଦି ସେପରି କିଛି ସୁଯୋଗର ଅବସର ଥାଏ ତେବେ ଆଗତ ଦିନମାନଙ୍କ ପାଇଁ ଏମାନେ ଈଶ୍ୱରଙ୍କ ପୁରୁଷଗଣ ଓ କନ୍ୟାଗଣ ହୋଇ ବୃଦ୍ଧି ଲାଭ କରନ୍ତୁ। ହେ ଈଶ୍ୱର, ଆଜି ସକାଳେ ଏହି ବେଦୀ ଚତୁଃପାର୍ଶ୍ୱକୁ ଘେରି ଯେତେ ଜଣ ଶିଶୁ ସନ୍ତାନ ଉପସ୍ଥିତ ଅଛନ୍ତି ସେମାନଙ୍କ ମଧ୍ୟରୁ ପ୍ରତ୍ୟେକ ଜଣଙ୍କୁ ଆପଣ ଯେପରି ଜଣେ ପ୍ରଚାରକ ପୁଣି ଭାବବାଦୀ ଗଣ ପୁଣି ଶିକ୍ଷା ଗଣ କରି ଉଦୀୟମାନ କରିବେ। ପୁଣି ଆମେ ଯେତେବେଳେ ବୃଦ୍ଧ ହୋଇସାରିଥିବୁ ଆଉ ସମ୍ମୁଖକୁ ଅଗ୍ରସର କରୁଥିବୁ, ଏହି ଜଣେ ଅନ୍ୟ ବ୍ୟକ୍ତି ଆମମାନଙ୍କୁ ଏକ ସ୍ଥାନ ଅନ୍ୟ ସ୍ଥାନକୁ କଢାଇ ନେବାକୁ ସାହାଯ୍ୟ କରୁଥିବେ, ସେତେବେଳେ ଆଜି ଯେଉଁମାନେ ଏହି ସ୍ଥାନରେ ଉପସ୍ଥିତ ଅଛନ୍ତି ଏମାନ ମଧ୍ୟରୁ କାହାରି କାହାରିକୁ ସୁସମାଚାର କରୁଥିବା କର୍ତ୍ତବ୍ୟକୁ ସାଧନ କରୁଥିବାର ଦେଖିପାରୁ, ହେ ପ୍ରଭୁ ତାହା ଦାନ କରନ୍ତୁ। ତତ୍ପରେ କୌଣସି ଏକ ଗୌରବ ଦିବସର ଅବସରରେ ଯେତେ ସବୁକିଛି କର୍ମ ଶେଷ ହୋଇଯିବ, ଆମମାନଙ୍କ ଜୀବନଯାତ୍ରା ଶେଷ ହୋଇଯିବ, ବେଦୀ ନିକଟରେ ଉପସ୍ଥିତ ଥିବା ଏହି ପିତାମାତା ଗଣ ପୁରା କାଳର ଯାକୁବଙ୍କ ସଦୃଶ ସମତ ହୋଇପାରନ୍ତି, ଯେତେବେଳେ ସେ ନିଜର ସନ୍ତାନଗଣଙ୍କ ପାଖକୁ ଡାକି ଆଶୀର୍ବାଦ କରିଥିଲେ, ପୁଣି ଶେଷ ଦିନ ମାନଙ୍କରେ ସେମାନଙ୍କର ଶେଷ ଦଶା ଯେ କଣ ହେବ ସେ ବିଷୟ ସେମାନଙ୍କୁ ଅବଗତ କରାଇଥିଲେ। ତତ୍ପରେ ଉର୍ଦ୍ଧ୍ୱକୁ ଚାହିଁ ଦେଖିଥିଲେ ଆଉ କହିଥିଲେ, ତୁମମାନେ ଜାଣ ଯେ ଆପଣଙ୍କ ପିତୃଲୋକଙ୍କ ସହିତ ମୁଁ ଏକତ୍ରିତ ହେବାକୁ ଯାଉଛି, ପୁଣି କୌଣସି ଏକ ଜ୍ୟୋତିର୍ମୟ ଦିନରେ ସେ ପୁଣି ତାଙ୍କର ସକଳ ସନ୍ତାନଗଣ ଏକ ସୌମ୍ୟ ସ୍ଥାନରେ ଏକତ୍ରିତ ହେବେ। ଏଥିରେ ଚକିତ ହେବାର କୌଣସି କାରଣ ନାହିଁ ଯେ ବାଲାମ କହିଥିଲେ ତାଙ୍କ ପରି ମୋହର ଶେଷ ଦଶା ହେଉ। ହେ ଈଶ୍ୱର, ମୁଁ ପ୍ରାର୍ଥନା କରେ ଯେ ଆପଣ ଏହି ପିତାମାତାଙ୍କ ଉପରେ ନିଜର ସ୍ୱର୍ଗୀୟ ଆଶିଷକୁ ବର୍ଷଣ କରିବେ। ପୁଣି ସେମାନଙ୍କ ଉପରେ ଆମମାନେ ନିଜ ନିଜର ହସ୍ତ ଗୁଡାକୁ ଥୋଇବା ପାଇଁ ଯେତେବେଳେ ଯାଉଛୁ କିପରି ଉତ୍ସାହପୂର୍ଣ୍ଣ ବିଷୟ, ପୁଣି ହେ ପ୍ରଭୁ କେତେ ବିନମ୍ରତା ସହିତ ଆପଣ ଏହାକୁ ପ୍ରସ୍ତୁତ କରିଛନ୍ତି, ଅର୍ଥାତ୍ ଏହି ଜଗତର ଆମମାନ ପରି ସାନ ମନୁଷ୍ୟ ସାନ ପିଲାମାନଙ୍କୁ ଏମାନଙ୍କର ନାମରେ ଆଶୀର୍ବାଦ କରିବାକୁ ସାନ ପିଲାମାନଙ୍କୁ ଆପଣଙ୍କ ନାମରେ ଆଶୀର୍ବାଦ କରିବାକୁ ସୁଯୋଗ ଲାଭ କରିପାରିଛୁ। ଏହାକୁ ଅବଗତ ହୋଇଥିବା ଯୋଗୁଁ ଯେ ଆମମାନେ ଯାହା କିଛି ବିଷୟ ଯାତନା କରୁଅଛୁ ଆପଣ ସେଗୁଡାକୁ ପ୍ରଦାନ କରିସାରିଛନ୍ତି, ପୁଣି ସେମାନଙ୍କୁ ଆଶୀର୍ବାଦ କରିବାକୁ ଆମମାନେ ଯେତେବେଳେ ଅଗ୍ରସର ହେଉ, ହେ ଯୀଶୁ ସମସ୍ତ ସୃଷ୍ଟିର ଅଦୃଶ୍ୟ ସ୍ରଷ୍ଟା ସର୍ବବ୍ୟାପୀ ଶକ୍ତି ନିକଟରେ ଠିଆ ହୋଇ ପ୍ରତ୍ୟେକ ଜଣଙ୍କୁ ଆଶୀର୍ବାଦ କରିପାରନ୍ତି, ଯେତେବେଳେ ନିଜ ନିଜର ହସ୍ତ ଆମମାନେ ସେମାନଙ୍କ ଉପରେ ଥୋଇ ପୁଣି ତାଙ୍କ ନିକଟରେ ସମର୍ପଣ କରିଥାଉ, ଯେହେତୁ ତାଙ୍କ ନାମରେ ଆମମାନେ ଯାଚନା କରିଥାଉ, ଆମେନ। ଭାଇ ଗ୍ଲେନ୍ ଫଙ୍କ ପ୍ରଭୁଙ୍କ ନିକଟରେ ସମର୍ପଣ କରିବାକୁ ତାଙ୍କ ତିନୋଟି ସନ୍ତାନ ସହିତ ଉପସ୍ଥିତ ଅଛନ୍ତି। ସୁଦୂରବର୍ତ୍ତୀ ନର୍ଥ ଲ୍ୟାଣ୍ଡରେ ଆପଣଙ୍କ ଏକ ସର୍ବପୁରାତନ ଛୋଟ ସାକ୍ଷାତକାର କକ୍ଷ ଥିଲା, ଆପଣ ଏହି ଶିଶୁ ସନ୍ତାନକୁ ମୋ ପାଇଁ ପ୍ରତିଜ୍ଞା କରିଥିଲେ, ହେ ପିତ ଆପଣଙ୍କ ସକଳ ଆଶୀର୍ବାଦ ଏହାରି ଉପରେ ଚିରସ୍ଥାୟୀ ହୋଇ ରହିଥାଉ। ହେ ମୋର ପୁତ୍ର ଜୋସେଫ, ଈଶ୍ୱର କୋଠାରେ ମୁଁ ତୁମ୍ଭକୁ ଅର୍ପଣ କରେ, ତୁମ୍ଭର ଜୀବନ ଏକ ଆଶିଷର ଜୀବନ ହେଉ। ଜୋସେଫ, ତୁ ଜଣେ ଭାବବାଦୀ ଯେପରି ହୋଇପାରୁ, ପରମେଶ୍ୱରଙ୍କ କୃପା ତୋହରି ସହବର୍ତ୍ତୀ ହୋଇ ରହିଥାନ୍ତୁ, ତୋହର ପିତାଙ୍କ ଈଶ୍ୱର ପ୍ରଭୁ ଯୀଶୁ ଖ୍ରୀଷ୍ଟୟ ତୋତେ ନିରନ୍ତର ଆଶୀର୍ବାଦ କରିଥାନ୍ତୁ, ଅନ୍ୟମାନଙ୍କ ପାଇଁ ତୋର ଜୀବନକୁ ଏକ ଆଶିଷର କାରଣ କରି ରଖିଥାନ୍ତୁ। ଅନ୍ୟମାନଙ୍କ ପାଇଁ ତୋହର ଜୀବନକୁ ଏକ ଆଶୀର୍ବାଦର କାରଣ କରି ରଖିଥାନ୍ତୁ, ଯୀଶୁଖ୍ରୀଷ୍ଟ ନାମରେ ମୁଁ ତାହାକୁ ଆଶୀର୍ବାଦ କରିଥାଏ, ଆମେନ। ଶିଶୁମାନଙ୍କୁ ସ୍ନେହ କରିଥାଉ କି? ଶିଶୁମାନଙ୍କ ନିମନ୍ତେ କିଛିଟା ବିଶେଷ ପ୍ରକାର କଥା, ଅର୍ଥାତ୍ ପ୍ରତ୍ୟେକ ମାତା ସେମାନଙ୍କ ସନ୍ତାନ ଯେ ଆଶୀର୍ବାଦ ଲାଭ କରନ୍ତୁ ଏପରି ଇଚ୍ଛା ପ୍ରକାଶ କରିଥାନ୍ତି। ତତ୍ପରେ ଆମମାନଙ୍କ ସ୍ୱର୍ଗସ୍ଥ ପିତା ଆମମାନଙ୍କ ପରି ବୟସ ପ୍ରାପ୍ତ ଗଣଙ୍କୁ ସେହିପରି ଭାବରେ ସ୍ନେହ ଶ୍ରଦ୍ଧା ଆଜି ପାଠ କରା କରିଥାନ୍ତି। ଆମମାନେ ପ୍ରତ୍ୟେକ ଜଣ ଯେ ଆଶିଷିତ ହେଉ ଏହା ସେ ଆମମାନଙ୍କ ପାଇଁ ଚାହାନ୍ତି, କୌଣସି ଏକ ବିଶେଷ ଧରଣର ଉଦ୍ଦେଶ୍ୟ ପାଇଁ ସେ ଆମମାନଙ୍କୁ ଉପସ୍ଥାପିତ କରିଥାନ୍ତି, ପୁଣି ଏପରି କହୁଥିବା ଦ୍ୱାରା ସେ ଆମମାନଙ୍କ ହସ୍ତରେ ତାହାକୁ ସମର୍ପଣ କରିଥାନ୍ତି, ହେ ଆମର ସନ୍ତାନ ଏହି କ୍ଷେତ୍ରରେ ତୁମେ ଯେ ଆଶିଷିତ ହୁଅ ତାହା ମୁଁ ଇଚ୍ଛା କରେ। ସେ ଅତି ବିଚକ୍ଷଣ ଧରଣର ଈଶ୍ୱର ନୁହନ୍ତି କି? ତେଣୁ ସେପରି ଜଣେ ସ୍ୱର୍ଗସ୍ଥ ପିତାଙ୍କର ଆମମାନେ କୃତଜ୍ଞତା ଜ୍ଞାପନ କରିଥାରୁ। ତତ୍ପରେ ଶିଶୁମାନଙ୍କୁ ଆଶୀର୍ବାଦ କରିବା ପରିପ୍ରେକ୍ଷୀରେ ଆପଣମାନେ ଜାଣନ୍ତି ସେଦିନ ଏହା ଉପରେ ଧର୍ମଶାସ୍ତ୍ରର ଅନ୍ୟ ଏକ ଅଂଶକୁ ମୁଁ ପାଠ କରୁଥିଲି। ଶାସ୍ତ୍ରର କୌଣସି ଏକ ଅଂଶରେ ତାହା ରହିଛି, ତାହା ତ ପୁରାତନ ନିୟମରେ ଥିଲା, ତାହା ଏକ ପ୍ରମୁଖ ବିଷୟ ଥିଲା ଆଉ ତାହାକୁ ପାଠ କରିବା ପାଇଁ ମୁଁ ପ୍ରକୃତରେ ଅତି ପ୍ରଫୁଲ୍ଲିତ ଥିଲି। ଠିକ ଏହି ସ୍ଥାନରେ ଏହିପରି ଧରଣର ବିଷୟ ତାହା ଅଟେ। ତହିଁରେ ନାଥନ ଦାଉଦଙ୍କୁ କହିଲେ, ତୁମ୍ଭ ହୃଦୟରେ ଯାହା ଅଛି ତାହା ସବୁ କର, କାରଣ ଈଶ୍ୱର ତୁମ ସଙ୍ଗରେ ଅଛନ୍ତି। ଦେଖନ୍ତି ତ ତୁମ ହୃଦୟରେ ଯାହା ଅଛି ତାହା ସବୁ କର। ତତ୍ପରେ ହେ ଖ୍ରୀଷ୍ଟ ବନ୍ଧୁଗଣ, ଅଧିକାଂଶ କ୍ଷେତ୍ରରେ ମୁଁ ଏପରି ଦେଖିଛି, ବହୁଧା ମୁଁ ସେପରି ଧରଣର ବିଷୟ ଗୁଡାକୁ କହି ପକାଇଛି ଯାହା ଯାହାକୁ କହିବା ନିମନ୍ତେ ମୁଁ କିଛି ହେଲେ ଜାଣିନଥିଲି। ତଥାପି ଏହା ଯେ ନିଶ୍ଚୟ ଘଟିବ ସେପରି ଭରସାକୁ ମୁଁ ଲାଭ କରିଥିଲି। ଆପଣ କଣ କହନ୍ତି? ଦିନକର ଘଟଣା ବିଷୟରେ ଏପରି ଲିଖିତ ଅଛି, ଯୀଶୁ ପାହାଡ଼ ଉପରୁ ତଳକୁ ଓହ୍ଲାଇ ଆସିଥିଲେ, ପୁଣି ଏକ ଫଳହୀନ ବୃକ୍ଷକୁ ପାଦ ଦେଶରେ ଦେଖିଥିଲେ, ଆଉ କେବଳ ପତ୍ର ବିନୁ ତହିଁରେ କିଛି ଫଳ ପାଇନଥିଲେ। ତତ୍ପରେ ସେ କହିଥିଲେ, ଆଜିଠାରୁ କେହି ତୋଠାରୁ କଦାପି ଭୋଜନ ନ କରୁ। ତହିଁ ଆର ଦିନ ଶିଷ୍ୟମାନେ ତାହା ନିକଟ ଦେଇ ଯାଉଥିବା ସମୟରେ ଗଛଟିକୁ ପୁରା ପୁରି ଶୁଖି ଯାଇଥିବା ଦେଖିଥିଲେ। ସେମାନେ କହିଥିଲେ, ଦେଖ ତ ଗଛଟି କେତେ ଶୀଘ୍ର ଶୁଖିଗଲା। ଯୀଶୁ କହିଥିଲେ, ଈଶ୍ୱରଙ୍କ ଠାରେ ବିଶ୍ୱାସ ରଖ, ଯେହେତୁ ତୁମେ ଯାହା ଯାହା ପ୍ରାର୍ଥନା କର ଓ ମାଗ ସେ ସବୁ ପାଇଅଛ ବୋଲି ଯଦି ବିଶ୍ୱାସ କର ସେ ସବୁ ପାଇବ, ଓ ଯାହା କିଛି ତୁମେ କହୁଅଛ ତାହା ତାହା ଘଟିବ ବୋଲି ବିଶ୍ୱାସ କରିବ ତେବେ ତାହା ଅବଶ୍ୟ ଘଟିବ। ଏ ବିଷୟ ହେଲେ ଟିକେ ଚିନ୍ତା କରନ୍ତୁ। ଆରେ ବା ତତ୍ପରେ ହୋଇପାରେ ଆଜି ଶ୍ରେଷ୍ଠ ପବିତ୍ର ଆତ୍ମା ଏଠାରେ ବେଦୀ ନିକଟରେ ଠିଆ ହୋଇ ରହିଛନ୍ତି। ଆପଣମାନେ କହନ୍ତି ଭଲ କଥା, ଏହାକୁ ସେତିକିଟା ଘଷା ମଜା କରିବା ଆଦୌ ଉଚିତ ନୁହେଁ। ଏହାକୁ ସେପରି ବୃହତ୍ତର ମଣି ମଣି ବିସ୍ତୃତ ବ୍ୟାଖ୍ୟା କରିବାର ସ୍ଥାନ ଏହା ଆଦୌ ନୁହେଁ। ଏକଦା ଜାକୁବ ଖଣ୍ଡିଏ ପ୍ରସ୍ତ୍ର ନେଇ ନିଜର ମସ୍ତକତ ରଖି ନିଦ୍ରା ଯାଇଥିଲେ, ପୁଣି ଅଦ୍ୟାବଧି ତାହା ସ୍ମରଣାର୍ଥ ପାଷାଣ କହି ପରିଚିତ ଅଟେ, କିମ୍ବା ସ୍ମରଣାର୍ଥ ପାଷାଣ ଏପରି ପରିଚିତ ଅଟେ। ଅର୍ଥାତ୍ ଅଦ୍ୟାବଧି ବିଶ୍ୱର ମହାନ ବ୍ୟକ୍ତିଗଣ ସେହି ପ୍ରସ୍ତର ଚତୁର୍ଦିଗକୁ ଘେରି ରହିଥାନ୍ତି, ପୁଣି ସେହି ପ୍ରସ୍ତର ଶିଖର ଦେଶରେ ରାଜାଗଣ ଠିଆ ହୋଇ ରାଜାଭିଷିକ୍ତ ହୁଅନ୍ତି। ତଥାପି ତାହା ତ କ୍ଷେତ୍ର ମଧ୍ୟରେ ପଡି ରହିଥିବା ଏକ ସାଧାରଣ ଧରଣର ପଥର ଥିଲା। ଐଥେଲ ନାମକ ସ୍ଥାନଟି ପରସ୍ପର ଉପରେ ଗଦା ହୋଇ ରହିଥିବା ପ୍ରସ୍ତରଗତ ଏକ ସ୍ଥାନ ଅଟେ। ପୁଣି ଦିନେ ତାହା ଈଶ୍ୱରଙ୍କ ନିବାସ ସ୍ଥାନ ରୂପେ ପରିଚିତ ହୋଇଥିଲା, ଈଶ୍ୱରଙ୍କ ଗୃହ ରୂପେ ପରିଚିତ ହୋଇଥିଲା। ଜାକୁବ କହିଥିଲେ, ଏ ତ ନିତାନ୍ତ ଈଶ୍ୱରଙ୍କ ଗୃହ, ଆଉ ତାହା ତ ଉପରକୁ ଉପର କରି ଗଦା କରାଯାଇଥିବା ପଥରର ଏକ ସାଧାରଣ ଗଦା ଥିଲା। ବିସ୍ତୃତ ରୂପେ ବ୍ୟାଖ୍ୟା କରି ପ୍ରକାଶ କରିବାର ବିଷୟ ଏହା ଆଦୌ ନୁହେଁ। ବିଶ୍ୱାସ କରିବା ପାଇଁ ନମ୍ରତା ଆଉ ବିଶ୍ୱାସ ଏହା ଆବଶ୍ୟକ କରେ, ତାହା ହିଁ ଯାହାକି ଏହା ଆବଶ୍ୟକ କରେ ଏହା ହିଁ ତାହା ପାଇଁ ଆବଶ୍ୟକ। ତତ୍ପରେ ସମୟ ଯେ ଶୀଘ୍ରତା ଶୀଘ୍ର ବିତି ଚାଲିଛି ଏହାକୁ ଯାଉଥିବା ଯୋଗୁଁ ଆମେ ଦୀର୍ଘ ସମୟ ଧରି ଆପଣମାନଙ୍କୁ ଅଟକାଇ ନ ରଖିବା ନିମନ୍ତେ ଚେଷ୍ଟା କରିବୁ। ପୁଣି ପାଗଟି ଯେ ଅତିଶୟ ଗରମ, ଆଉ ପୁଣି ଆରାଧନାଳୟଟି ଯେ ଅତିଶୟ ଜନାରଣ୍ୟ, ଏହା ଜାଣିଥିବାରୁ ସେପରି ଚେଷ୍ଟା କରିବୁ। ତେଣୁ ଆଜିର ପ୍ରାତଃକାଳରେ ଅତି ସ୍ୱଳ୍ପ ସମୟ ନିମନ୍ତେ ମୁଁ ଆପଣମାନଙ୍କ ନିକଟରେ ପ୍ରଚାର କରିବି। ଏଠାରେ ସେପରି ଧରଣର ଏକ ଛୋଟ ବିଷୟ ଉପରେ ପ୍ରଚାର କରିବି ଯାହାକି ହୋଇପାରେ ଏହା ଯେ ଆପଣମାନଙ୍କୁ ନିହାତି ପକ୍ଷେ ସାହାଯ୍ୟ କରିବ ଏପରି ମୁଁ ଭରସା କରେ। ପୁଣି ମୁଁ ଏତେବେଳେ ଘର ଛାଡ଼ିବା ପୂର୍ବେ ମୁଁ ତିନୋଟି କିମ୍ବା ଚାରୋଟି ଛୋଟ ଛୋଟ ବିଷୟକୁ ଲେଖି ଆଣିଥିଲି। ମୁଁ କହିଥିଲି, ମୁଁ ଆରାଧନାଳୟରେ ପହଞ୍ଚିବା ପରେ ପ୍ରଭୁ କହିବା ନିମନ୍ତେ ମୋତେ ଯେଉଁ ପ୍ରସଙ୍ଗକୁ ପ୍ରଦାନ କରିବେ ତାହା ଉପରେ ମୁଁ ଧ୍ୟାନ ଲଗାଇ ରହିବି। ସେଠାରେ ମୁଁ ଛଅଟି ଛୋଟ ଛୋଟ ବିଷୟବସ୍ତୁକୁ ଲେଖିଥିଲି, ଛୋଟ ଛୋଟ ବିଷୟକୁ ଲେଖିଥିଲି। ତତ୍ପରେ ଗୋଟିଏ ବିଷୟକୁ ମୁଁ ଖଣ୍ଡେ କାଗଜରେ ଲେଖିଥିଲି, ପୁଣି ଆପଣଙ୍କ ପକେଟରେ ତାହାକୁ ରଖି ନେଇଥିଲି। ମୁଁ ବିଚାର କରିଥିଲି, ଆଚ୍ଛା ତେବେ ମୁଁ ଯେତେବେଳେ ମଞ୍ଚ ଉପରେ ଉପସ୍ଥିତ ହେବି ତେବେ ଯାହା ଉପରେ ମୁଁ ପ୍ରଚାର କରିବି ସେ ବିଷୟବସ୍ତୁକୁ ସେ ମୋତେ ଅବଗତ କରାଇବେ, ପୁଣି ସେହି ସ୍ଥାନରେ ଥିବା ନ୍ୟାୟ ମୁଁ ଏତେବେଳେ ମଧ୍ୟ ତହିଁ ଅପରିଚିତ ଅଟେ। ତେଣୁ ଯାହା କିଛି ହେଉ ପଛେ ମୁଁ ଧର୍ମଶାସ୍ତ୍ର ଅଂଶକୁ ଏଠାରେ ପାଠ କରିବି, ଆଉ ଏହାକୁ ବୁଝିବା ନିମନ୍ତେ ଈଶ୍ୱର ଆମମାନଙ୍କୁ ସାହାଯ୍ୟ କରନ୍ତୁ। ତାହା ଲୋକଲିଖିତ ସୁସମାଚାରର 14 ଅଧ୍ୟାୟ ଅଟେ। ଆସନ୍ତୁ ଲୋକଲିଖିତ ସୁସମାଚାରର 14 ଅଧ୍ୟାୟର 31 ପଦରୁ ନେଇ ପାଠ ଆରମ୍ଭ କରିବା। କିମ୍ବା କେଉଁ ରାଜା ଅନ୍ୟ ଜଣେ ରାଜାଙ୍କ ସହିତ ଯୁଦ୍ଧ କରିବାକୁ ଯାଉଥିବା ସମୟରେ 20,000 ସୈନ୍ୟ ଘେନି ତାହାଙ୍କ ବିରୁଦ୍ଧରେ ଆସୁଥିବା ରାଜାଙ୍କ ସହିତ 10,000 ସୈନ୍ୟ ନେଇ ଯୁଦ୍ଧ କରିବାକୁ ସକ୍ଷମ କି ନାହିଁ ତାହା ପ୍ରଥମେ ବସି ବିବେଚନା କରିବେ ନାହିଁ। ଯଦି ପାରନ୍ତି ନାହିଁ ତେବେ ଅନ୍ୟ ରାଜା ଦୂରରେ ଥାଉ ଥାଉ ସେ ଦୂତ ପଠାଇ ସନ୍ଧି ପ୍ରାର୍ଥନା କରନ୍ତି। ସେହି ପ୍ରକାରେ ତୁମମାନ ମଧ୍ୟରୁ ଯେ କେହି ଆପଣାର ଧ୍ୟାନର ସହିତ ଲକ୍ଷ୍ୟ କରନ୍ତୁ ବୋଲି ମୁଁ ଆପଣମାନଙ୍କ ପାଇଁ ଇଚ୍ଛା କରେ। କାରଣ ସର୍ବପ୍ରଥମେ ସେପରି କହିଥିଲେ ତାହା ଏକ ଦୃଷ୍ଟାନ୍ତ ଅଟେ। ସେ କହିଥିଲେ, ଏପରି ଜଣେ ରାଜା ଆସୁଅଛନ୍ତି ଯାହାଙ୍କ ସହିତ 20,000 ସୈନ୍ୟ ରହିଛି, ତତ୍ପରେ ସେହି ଅନ୍ୟ ରାଜା ଜଣକ ତାଙ୍କ ସହିତ ଯୁଦ୍ଧ କରିବାକୁ ଯାଉଛନ୍ତି ଯାହାଙ୍କ ସହିତ 10,000 ସୈନ୍ୟ ଅଛନ୍ତି। ତେଣୁ ସେ ଏପରି କରିଥାନ୍ତି, ପ୍ରଥମେ ବସି ପଡି ହିସାବ କିତାବ କରନ୍ତି, ଆଉ ସେ ପ୍ରସ୍ତୁତ ଅଛନ୍ତି କି ନାହିଁ ତାହାକୁ ସେ ତଦାରଖ କରି ଦେଖନ୍ତି, ପୁଣି ସେ ଏହାକୁ ଲଢି ପାରନ୍ତି ନାହିଁ ସେ ବିଷୟକୁ ବିଚାର ବିମର୍ଶ କରି ଦେଖନ୍ତି। ଭଲ କଥା। ସେହି ପ୍ରକାର ତୁମମାନଙ୍କ ମଧ୍ୟରୁ ଯେ କେହି ଆପଣଙ୍କର ସର୍ବସ୍ୱ ତ୍ୟାଗ ନ କରେ ସେ ମୋର ଶିଷ୍ୟ ହୋଇ ନ ପାରେ। ବୁଝନ୍ତି ତ, ଆଉ ନିଜର ବଚନ ଉପରେ ଈଶ୍ୱର ଆପଣଙ୍କର ଆଶୀର୍ବାଦକୁ ପ୍ରଦାନ କରନ୍ତୁ। ପୁଣି କିଛି କ୍ଷଣ ନିମନ୍ତେ ପ୍ରାର୍ଥନା କରିବା ଉପଲକ୍ଷେ ଆସନ୍ତୁ ଆମମାନେ ଆପଣାପଣ ମସ୍ତକକୁ ଅବନତ କରିବା। ଆହେ ଆମ୍ଭ ମାନଙ୍କର ସ୍ୱର୍ଗବାସୀ ପିତ, ଆପଣ ଯିଏ କି ସର୍ବଜ୍ଞାତ ଅଟନ୍ତି, ପୁଣି ଯିଏ କି ମନୁଷ୍ୟର ମୁଖାପେକ୍ଷା କରନ୍ତି ନାହିଁ, ଯେହେତୁ ମନୁଷ୍ୟ କିଏ ଯେ ଆପଣ ତାହାର ଚିନ୍ତା କରିଥାନ୍ତି। ଆପଣ ମନୁଷ୍ୟକୁ ନିର୍ମାଣ କଲେ, ଆଉ ସେ ତ କ୍ଷେତ୍ରସ୍ଥିତ ଫୁଲ ସଦୃଶ ଅଟେ। ଆଜି ସେ ସୁନ୍ଦର ଅଟେ, ଆସନ୍ତାକାଲି ସେ ସୁଖୀ ମରିଯାଏ, ତତ୍ପରେ ନିଆଁରେ ପକାଇ ଦିଆଯାଏ, ପୁଣି ସେ ଲୋପ ପାଇଥାଏ। ହେ ପରମେଶ୍ୱର, ମୁଁ ଏପରି ପ୍ରାର୍ଥନା କରେ ଯେ ଆଜି ଆପଣ ଆମମାନ ଉପରେ ଅନୁଗ୍ରହରେ ଭରପୁର ହେଉନ୍ତୁ, ଆଉ ଆମମାନ ମଧ୍ୟରେ ପ୍ରତ୍ୟେକ ଜଣ ନିଜ ନିଜର ଲେଖାଯୋଖାକୁ ପ୍ରସ୍ତୁତ କରନ୍ତୁ। ଆମ୍ଭେମାନେ ସୁଧୁରିବାର ଭବନ ମଧ୍ୟରେ ଏତେବେଳେ ସମବେତ ଅଟୁ, ଏଠାରେ ଶିଖିବା ନିମନ୍ତେ ଆଉ କିପରି ବାସ କରି ରହିବା କଥା ସେ ବିଷୟରେ ଜାଣିବା ନିମନ୍ତେ ଆମମାନେ ଏଠାରେ ସମବେତ ହୋଇଅଛୁ, ଆଉ ତାହା ଆଜି ଈଶ୍ୱରଙ୍କ ବଚନ ମଧ୍ୟରୁ ଆମମାନ ନିମନ୍ତେ ପ୍ରେରିତ ହେଉ। ହେ ଅନନ୍ତକାଳୀନ ପରମେଶ୍ୱର, ଯେପରି ହିଁ ହେଉ, ଆପଣଙ୍କର ଏକାଧିକ ସନ୍ତାନଗଣ ଏହି ସ୍ଥାନରେ ସମବେତ ହୋଇଛନ୍ତି, ପୁଣି ଏମାନଙ୍କ ମଧ୍ୟରୁ ଅନେକ ବର୍ଷ ବର୍ଷ ଧରି ଆପଣଙ୍କର ସନ୍ତାନଗଣ ହୋଇ ଆସିଛନ୍ତି, ତଥାପି ଯେପରି ଅବସ୍ଥାରେ ଥାଇ ସୁଦ୍ଧା ଶିଖିବା ନିମନ୍ତେ ବୁଝିବା ନିମନ୍ତେ ଆମେ ସମସ୍ତେ ଈଶ୍ୱରଙ୍କ ଭବନ ମଧ୍ୟକୁ ଫେରି ଆସିଅଛୁ। ପୁଣି ମୁଁ ଆପଣଙ୍କର ସେବକଟିଏ, ଆପଣଙ୍କ ବିଷୟରେ ଅଧିକ କିଛି କଥାକୁ ଜାଣିବା ପାଇଁ ଅଭିଳାଷୀ ଅଟେ। ମୁଁ ଏପରି ପ୍ରାର୍ଥନା କରେ ଯେ ଆପଣ ଆମ ସମସ୍ତଙ୍କ ପ୍ରତି, ପୁଣି ନିଜର ଏହି ଅଧମ ଦାସ ପ୍ରତି ନିଜ ସୁସମାଚାର ପ୍ରେରଣାକୁ ପ୍ରଘଟ କରିବେ। ପୁଣି ଏହି ଭବନ ମଧ୍ୟରୁ ଆପଣଙ୍କର ପ୍ରେରଣା ଆଉ ଆମମାନଙ୍କ ପ୍ରତି ଆପଣଙ୍କର ଉପସ୍ଥିତି ଆମମାନଙ୍କ ନିମନ୍ତେ ଏପରି ଆଜି ଆମମାନଙ୍କ ପ୍ରତି ଏପରି ବହୁ ରୂପେ ହେବ, ଯେପରି ଆପଣ ଆମମାନଙ୍କର ହୃଦୟ ମଧ୍ୟରେ ବାସ କରିପାରିବେ। ପୁଣି ଆପଣଙ୍କର ସୁଯୋଗ୍ୟ ସେବକଗଣ ହୋଇ ରହିବାର ଅଭିଳାଷକୁ ତାହା ଯେପରି ପରିଚିତ କରାଯାଉଥିବ, ପୁଣି ଏଠାରେ ଆମମାନଙ୍କର ଉପସ୍ଥିତି ଯେପରି ଏକ ଅଭିସନ୍ଧିକୁ ସୁଯୋଗ୍ୟ କରି ଗଢି ତୋଳିବ। ହେ ଅନୁଗ୍ରହକାରୀ ପରମେଶ୍ୱର, ଆପଣଙ୍କ ପୁତ୍ର ଯୀଶୁଖ୍ରୀଷ୍ଟ ନାମରେ ଆମମାନଙ୍କୁ ହେ ପ୍ରଦାନ କରନ୍ତୁ, ଏହି ସକଳ ଆଶିଷକୁ ଦାନ କରନ୍ତୁ, ଆମେନ୍। ପୁଣି ପାଠ କରୁଥିବା ସମୟରେ ପ୍ରଭୁ ଆପଣ ପଠିତ ବାକ୍ୟ ପରେ ନିଜର ଆଶିଷକୁ ପ୍ରଦାନ କରିବାକୁ ହେଉନ୍ତୁ। ଆଜି ପ୍ରାତଃ କାଳରେ ପ୍ରବଞ୍ଚକ ଆତ୍ମା ଗୁଡାକ କିମ୍ବା ଈଶ୍ୱରଙ୍କ ବଚନ ଏ ବିଷୟବସ୍ତୁ ପରେ ପ୍ରଚାର କରିବାକୁ ଚାହିଁବି। ବସ୍ତୁତଃ ଏହା ଏକ ବିଚିତ୍ର ପୁଣି ଅସାଧାରଣ ବିଷୟବସ୍ତୁ ଅଟେ, ତଥାପି ସେପରି ହୋଇଥିବା ସ୍ଥଳେ ଏହା ଆରାଧନାଳୟ ମଧ୍ୟରେ ସୀମିତ ଅଟେ। ତତ୍ପରେ ଗତ ବୁଧବାର ରାତ୍ରିରେ କିମ୍ବା ଗତ ରବିବାର ରାତ୍ରିରେ ଜୁବୁଲି ନାମକ ଏକ କ୍ଷୁଦ୍ର ବିଷୟବସ୍ତୁ ଉପରେ ମୁଁ ପ୍ରଚାର କରୁଥିଲି, ମୁଁ ସୁଷମାଚାରଟିରେ ପ୍ରଚାର କରିଥିଲି। ଗତ ବୁଧବାର ରାତ୍ରିରେ ସେହି ନାରୀଟିର ଉପରେ ମୁଁ ପ୍ରଚାର କରି କହିଥିଲି, ଯିଏ ଆପଣଙ୍କ ମସ୍ତକ ଉପରେ 10 କୋଟି ମୁଦ୍ରାକୁ ପରିଧାନ କରି ରହିଥିଲା, କିମ୍ବା ସେହି ଜଣକ ଯିଏକି ସେଥିରୁ ଗୋଟିଏ ମୁଦ୍ରାକୁ ହରାଇ ଦେଇଥିଲା, ତତ୍ପରେ ନିଜର ପତି ଗୃହକୁ ଫେରିବା ପୂର୍ବେ ସେ ଝାଡୁ ଲଗାଇ ସେ ହଜିଥିବା ମୁଦ୍ରାକୁ ଯତ୍ନ ସହିତ ଖୋଜିଥିଲା। ଆଉ ସେହି ନାରୀ ଜଣକ ଯେ ପୂର୍ବଦେଶୀୟ ଆଦର୍ଶ ନାରୀ ଥିଲା, ଆମେ ସେ ବିଷୟକୁ ଲକ୍ଷ୍ୟ କରିଥିଲୁ। ପୁଣି ସେ ତତ୍ପରେ ସେ ମଣ୍ଡଳୀକୁ ପ୍ରତିନିଧିତ୍ୱ କରିଥିଲା, ପୁଣି ବିବାହର ସନ୍ତକଟିକୁ ଅଙ୍ଗୁଳିରେ ପରିଧାନ କରିବାର ପାରମ୍ପରିକ ପ୍ରଥା ସେତେବେଳେ ନଥିଲା, ତାହାକୁ ମୁଣ୍ଡରେ ପରିଧାନ କରାଯାଉଥିଲା, ଯାହା ମଧ୍ୟରେ ରୂପାର 9ଟି ମୁଦ୍ରା ରହୁଥିଲା। ପୁଣି କେହି ଜଣେ ନାରୀ ଯେତେବେଳେ ବେଶ୍ୟାବଳୀ ପରିଚିତ ହେଉଥିଲା, ସେତେବେଳେ ସେମାନେ ସେ ମୁଦ୍ରାମାଳାରୁ ଗୋଟିଏ ମୁଦ୍ରା କାଢି ପକାଉଥିଲେ, ତତ୍ପରେ ସେ ନାରୀଟି ଜଣେ ବେଶ୍ୟାବଳୀ ପରିଚିତ ହେଉଥିଲା। ସୁତରାଂ ଏହି ନାରୀ ଜଣକ ତହିଁରୁ ଗୋଟିଏ ମୁଦ୍ରାକୁ ହଜାଇ ବସିଥିଲା, ତଥାପି ସେ ଜଣେ ବେଶ୍ୟା ନଥିଲା, କିନ୍ତୁ ତାର ସ୍ୱାମୀ ଘରରୁ ଦୂରରେ ଥିଲେ। ପୁଣି ଆପଣଙ୍କ ମାଳିଟିର ମଧ୍ୟରୁ ତାହାକୁ ପୁଣି ଗୁନ୍ଥିକ ଲଗାଇବା ନିମନ୍ତେ ସେ ଖୋଜିବା ପାଇଁ ଚଞ୍ଚଳ ପଡ଼ିଥିଲା, କାରଣ ତାଙ୍କର ସ୍ୱାମୀ ଘରକୁ ଫେରିବା ପରେ ସେ ବ୍ୟଭିଚାର ଜନକ ଦୋଷରେ ଧରାପଡ଼ିଥିଲେ, ଏହାକୁ ସେ ତଦ୍ୱାରା ଭଲ ରୂପେ ବୁଝିପାରିଥିବେ। ପୁଣି ଏହାର ଅର୍ଥ ଏପରି ଯେ ଏକ ଘରର ବିଭାଜନ ବିଷୟ ତାହା ତଥା ଅନ୍ୟାନ୍ୟ ଅନେକ କିଛି ଅସୁବିଧା ସୃଷ୍ଟି କରିବ ତାହା ତାଙ୍କୁ ଜଣାଥିଲା। ପୁଣି କିଛି କ୍ଷଣ ନିମନ୍ତେ ମୁଁ ଯେ ତାହାକୁ ମଣ୍ଡଳୀ ଉପରେ ଆଧାରିତ କରିଛି, ଯିଏକି ଆପଣଙ୍କର ଏକାଧିକ ଶ୍ରେଷ୍ଠ ସମ୍ବଳକୁ ହରାଇ ବସିଛି, ପୁଣି ପିତାଙ୍କର ପ୍ରତ୍ୟାବର୍ତ୍ତନ କରିବା ସମୟ ଏହା ହିଁ, ତେଣୁକରି ସେଗୁଡ଼ାକ ଖୋଜି ପାଇବା ନିମନ୍ତେ ଆମମାନଙ୍କୁ ତତ୍ପର ହେବାର ଅଛି। ପୁଣି ମଣ୍ଡଳୀ ମଧ୍ୟରେ ଏହା ସୀମିତ, ଏହା ଜାଣିଥିବାରୁ ଆମମାନଙ୍କର ଆଧାରଟି ତଦ୍ରୁପ ଥିବାରୁ ମୁଁ ତ ପ୍ରବଞ୍ଚକ ଆତ୍ମାଗଣ ଏହା ଉପରେ ପ୍ରଚାର କରିବାକୁ ଚାହେଁ, ଯାହାକି ପ୍ରକୃତରେ ଭୂତ ବିଦ୍ୟା ଉପରେ ଆଧାରିତ ଏବଂ ସୂଚିତ ଅଟେ। ଆପଣମାନେ ତ ଭୂତ ପ୍ରେତ ଉପରେ ବହୁଧା ଏକାଧିକ କଥାକୁ ଶୁଣିଛନ୍ତି, ଏହି ଆଧୁନିକ ଯୁଗରେ ସେପରି ଧରଣ କଥାକୁ ଶୁଣିଛନ୍ତି, ମାତ୍ର ଏଥିରୁ କିପରି ଯେ ନିସ୍ତାର ମିଳିପାରେ ତା ଉପରେ କିଞ୍ଚିତ ଶୁଣିଛନ୍ତି। ଭୂତପ୍ରେତ ଯେ ଅଛନ୍ତି ଏ ବିଷୟ ଉପରେ ଆମେ ସମସ୍ତେ ଜାଣିଅଛୁ। ତଥାପି ପରବର୍ତ୍ତୀ ବିଷୟ ଯାହାକି ଏହା ଉପରେ ଆଧାରିତ ହୋଇ ରହିଛି ତାହା ଏପରି, ଏଥିରୁ ଆମେ କିପରି ଭାବରେ ନିସ୍ତାର ପାଇପାରିବୁ। ପୁଣି ଏପରି ଅନେକ କିଛି ପାଏ ଏଥିପାଇଁ ରହିଛି, ତଥାପି ଈଶ୍ୱରଙ୍କ ଅପାର ଅନୁଗ୍ରହରୁ ଭୂତପ୍ରେତ ବୋଲି ପରିଚିତ ଥିବା ସେହି ଦୁଷ୍ଟାତ୍ମକ ସହିତ ସାମନା କରିବାକୁ ଏକାଧିକ ସୁଯୋଗ ମିଳିଛି। ପୁଣି ପ୍ରଚାର ମଞ୍ଚ ପରେ ଆଉ ଦୈନନ୍ଦିନ କର୍ମମୟ କ୍ଷେତ୍ରରେ ଏଗୁଡ଼ିକୁ ସାକ୍ଷାତ କରିବାର ଅବସର ମଧ୍ୟ ମିଳିଛି। ତଥାପି ଏଗୁଡ଼ାକ ଯେ ସେପରି କାହିଁକି, ଏହା ଉପରେ ବିଚାର ବିମର୍ଶ କରି ଦେଖିବା ପାଇଁ ପୁଣି ଧର୍ମଶାସ୍ତ୍ରରୁ ଆଜିର ପ୍ରାତକାଳରେ ଏହା ଉପରେ ଧ୍ୟାନ କରି ଏଗୁଡ଼ିକ ଯେ ପ୍ରକୃତରେ କିପରି ଧରଣ ବିଷୟ ତାହାକୁ ବିବେଚନା କରି ଦେଖିବାକୁ ସୁଯୋଗ ମିଳିଛି। ତତ୍ପରେ ଆରୋଗ୍ୟ ଦାନର ସଭା ଗୁଡ଼ିକରେ ଆମେ ଏହାକୁ ପ୍ରୟୋଗ କରିଛୁ, ସବୁବେଳେ ଆରୋଗ୍ୟ ଦାନର ପକ୍ଷରେ ସେପରି କରିଛୁ। କର୍କଟ ରୋଗ, ସାଂଘାତିକ ଆବୁ, ଚକ୍ଷୁର ପରଳ, ଯକ୍ଷ୍ମା ରୋଗ, ଏହି ସକଳ ବ୍ୟାଧି ସାଧାରଣ ରୋଗ ନୁହେଁ, ଏଗୁଡ଼ାକ ତ ଅଲୌକିକ ପ୍ରକାରର ରୋଗ। ପୁଣି ସେଗୁଡାକ ପ୍ରେତାତ୍ମା ଗୁଡାକ ଅଟନ୍ତି। ଧର୍ମଶାସ୍ତ୍ର ଅତି ସୁସ୍ପଷ୍ଟ ସହିତ ଏହାକୁ ପ୍ରଘଟ କରିଥାଏ, ତଥାପି ଶରୀର ମଧ୍ୟରେ ତାହା ତ ପ୍ରେତାତ୍ମାର ପ୍ରାଦୁର୍ଭାବ ଅଟେ। କର୍କଟ ରୋଗ ପରି ବିସ୍ତାର ଲାଭ କରିବା ବିଷୟ ଅଟେ, ଏହା ମଧ୍ୟରେ ଜୀବନର ସତ୍ତା ରହିଥାଏ। ପୁଣି ତହିଁର ଜୀବନ ସତ୍ତା ତାହା ଏକ ପ୍ରେତାତ୍ମାର ଶକ୍ତି। ଚକ୍ଷୁ ପରଳର ବୃଦ୍ଧିକରଣ, ଯକ୍ଷ୍ମା ରୋଗର ବିସ୍ତାରୀକରଣ, ପୁଣି ଅନ୍ୟାନ୍ୟ ରୋଗ ଗୁଡାକର ସଂକ୍ରମଣାତ୍ମକ ଶକ୍ତି, ଏହିସବୁ ପ୍ରେତାତ୍ମାର ପ୍ରାଦୁର୍ଭାବ ଅଟେ। ତାହା ହିଁ ଶାରୀରିକ ଢାଞ୍ଚାରେ ସେପରି ହିଁ ଅଟେ। ପୁଣି ଆଜିର ପ୍ରାତଃ କାଳରେ ପ୍ରାଣ ମଧ୍ୟରେ ପ୍ରେତାତ୍ମାର ଆତ୍ମିକ ରୂପୀ ଢାଞ୍ଚା ତାହାରି ଉପରେ ଆଲୋଚନା କରିବାକୁ ଯାଉଛୁ। ଯେପରି ଭାବରେ ସେଗୁଡାକ ଶରୀର ମଧ୍ୟରେ ସ୍ଥାନିକାରକ ରହିଥାନ୍ତି, ଠିକ ସେହିପରି ଭାବରେ ଏଗୁଡାକ ପ୍ରାଣ ଉପରେ ସୁଦ୍ଧା ଆଧିପତ୍ୟ ବିସ୍ତାର କରି ରହିଥାନ୍ତି। ଆଉ ଲୋକମାନଙ୍କ ଶରୀର ମଧ୍ୟରେ ଆମମାନେ ଯେ ସେଗୁଡାକୁ ଲକ୍ଷ୍ୟ କରିଥାଉ ତାହାକୁ ସ୍ୱୀକାର କରି କହିବାକୁ ଆମେ ବାଧ୍ୟ। ଯେପରିକି କର୍କଟ ରୋଗ, ପୁଣି ଅନ୍ୟାନ୍ୟ ବିଭିନ୍ନ ଧରଣର ବ୍ୟାଧି ଯାହାକୁ ମଣିଷର ଶରୀର ମଧ୍ୟରେ ଆମେ ଦେଖିଥାଉ। ଖୁବ୍ ନିକଟ ଅତୀତରେ କର୍କଟ ରୋଗ ଯେ ଚତୁର୍ଥ ପ୍ରକାର ପରିସରଭୁକ୍ତ ଏକ ବ୍ୟାଧି ଅଟେ, ଏପରି ଏକ ବିଷୟକୁ ସେମାନେ ଘୋଷଣା କରିଛନ୍ତି। ଅର୍ଥାତ୍ ଏହା ତ ଅନ୍ୟ ଏକ ଭିନ୍ନ ଧରଣ ପରିସରଭୁକ୍ତ ବ୍ୟାଧି ଅଟେ। ନିଶ୍ଚିତ ରୂପେ ଏହା ହିଁ ପ୍ରେତବିଦ୍ୟା ଅଟେ। ପୁଣି ପ୍ରତ୍ୟେକ ଧରଣର ବ୍ୟାଧି ଆପଣଙ୍କର ପ୍ରାରମ୍ଭିକ ଅବସ୍ଥାରେ ଚତୁର୍ଥ ପ୍ରକାର ପରିସରଭୁକ୍ତ ବ୍ୟାଧି ଅଟନ୍ତି। ତତ୍ପରେ ଶରୀରରେ କର୍କଟ ରୋଗଟି କିମ୍ବା ପ୍ରାଣମରେ କର୍କଟ ରୋଗଟି ଉଭୟ ସ୍ଥାନ ମଧ୍ୟକୁ ପ୍ରେତାତ୍ମା ପ୍ରବେଶ କରିପାରେ ବହୁଧା। ପୁଣି ଅନେକ ସ୍ଥାନରେ ଏକାଧିକ ବ୍ୟକ୍ତି ଏ ବିଷୟ ଉପରେ ଉତ୍ତମ ଧରଣର ବିଚାରକୁ ପୋଷଣ କରନ୍ତି। ଉତ୍ତମ ସ୍ୱଭାବର ଲୋକଗୁଡାକ ଯେଉଁମାନେ ଈଶ୍ୱର ତତ୍ତ୍ୱ ଜ୍ଞାନ ଉପରେ ଆଧାରିତ କରି ଏହାକୁ ବୁଝିବାକୁ ଚାହିଁଥାନ୍ତି କିମ୍ବା ପିଲାଦିନରୁ ଯେଉଁ ବିଚାରଧାରା ଉପରେ ସେମାନେ ଶିକ୍ଷିତ ହୋଇଥାନ୍ତି ତାହାରି ଉପରେ ନିର୍ଭର କରି ରହିଥାନ୍ତି, ପୁଣି ସେପରି ଧରଣର ବିଚାରଧାରାକୁ ସେମାନେ ନିଜ ତତ୍ତ୍ୱଜ୍ଞାନ ମଧ୍ୟରେ ଅଦ୍ୟାବଧି ପୋଷଣ କରି ରହିଛନ୍ତି, ସେମାନଙ୍କର ପ୍ରାଣ ମଧ୍ୟରେ ତାହାକୁ ରଖିଅଛନ୍ତି, ଯାହାକି ପ୍ରକୃତରେ ଉଚିତ ପ୍ରକାର ଧାରଣା ଆଦୌ ନୁହେଁ। ଆପଣମାନେ ସୁଦ୍ଧା ଆଜି ପ୍ରାତଃ କାଳରେ ଏଠାରେ ସେପରି ଅନେକ ଉପସ୍ଥିତ ଅଛନ୍ତି, ଖ୍ରୀଷ୍ଟ ବିଶ୍ୱାସୀ ଗଣ ଏଠାରେ ସମେତ ହୋଇଛନ୍ତି, ସେପରି ଧରଣ ବିଷୟକୁ ଆପଣମାନେ ନିଃସନ୍ଦେହ ଦେଖିଥାନ୍ତି ସତ। ତଥାପି କେତେକ ବ୍ୟକ୍ତିଙ୍କ ମଧ୍ୟରେ ସେହି ଆତ୍ମା ଗୁଡାକୁ ଆପଣମାନେ ଥିବାର ଲକ୍ଷ୍ୟ କରିଥାନ୍ତି, ଅର୍ଥାତ୍ ସେଗୁଡାକ ଏପରି ଧରଣର ବିଷୟ ଅତି ଅସହ୍ୟ ଧରଣର ବିଷୟ ଅଟେ, ସେମାନେ ଏଗୁଡାକୁ ଆଦୌ ଆବଶ୍ୟକ କରିନଥାନ୍ତି। ସେମାନେ ଏପରି କହନ୍ତି, ଆରେ ବା, ଯଦି ମୁଁ ମିଛ କଥା କହିବାରୁ ସ୍ଥଗିତ ହୋଇପାରିଥାନ୍ତି, ଯଦି ମୁଁ କେବଳ କାମନା କରିବାରୁ ସ୍ଥଗିତ ହୋଇପାରିଥାନ୍ତି, ଯଦି ମୁଁ ଏହା ତାହା ଏପରି କାର୍ଯ୍ୟ କରିବାରୁ ସ୍ଥଗିତ ହୋଇପାରିଥାନ୍ତି, ତଥାପି ସେହିସବୁ ତ ପ୍ରେତାତ୍ମାର ପ୍ରଭାବ ଅଟେ। ପୁଣି ଏତେବେଳେ ସେଗୁଡାକ ତ ଧର୍ମର ମୁଖାକୁ ଧାରଣ କରି ବହୁଧା ପରିଚୟକୁ ଆସିଥାନ୍ତି, ଏହା ତ ପାରମାର୍ଥିକ ବିଦ୍ୟାଳୟର ବିଷୟ ହୋଇଥିବା କାରଣରୁ ଶିକ୍ଷା ଲାଭ କରିବା ନିମନ୍ତେ ଯଥେଷ୍ଟ ସମୟ ରହିଛି, ତେଣୁ ଏ ବିଷୟ ଉପରେ ଆସନ୍ତୁ ଧ୍ୟାନ କରିବା। ପୁଣି ଏକାଧିକ ଥର ଏଗୁଡ଼ିକ ଧର୍ମର ମୁଖାକୁ ଧାରଣ କରି ପରିଚୟକୁ ଆସନ୍ତି। ପବିତ୍ର ଧର୍ମଶାସ୍ତ୍ର ମଧ୍ୟରେ ଏକଦା ଜିହୋଶାଫଟ ନାମକ ଜଣେ ଏକ ମହାନ ବ୍ୟକ୍ତି ବାସ କରୁଥିଲେ। ସେ ଜଣେ ମହାନ ପରାକ୍ରମୀ ବ୍ୟକ୍ତି ଥିଲେ, ଜଣେ ଧର୍ମପରାୟଣ ବ୍ୟକ୍ତି ଥିଲେ, ଆଉ ସେ ଅନ୍ୟ ଏକ ରାଜ୍ୟର ରାଜାଙ୍କ ନିକଟ ଯାଇଥିଲେ ଯିଏକି ଇସ୍ରାଏଲର ରାଜା ଥିଲେ। ଜିହୋଶାଫଟ ଜିହୁଦା ରାଜା ଥିଲେ, ଆଉ ସେ ଆହବଙ୍କ ନିକଟକୁ ରାଜ୍ୟକୁ ଯାଇଥିଲେ, ଇସ୍ରାଏଲ ରାଜାଙ୍କ ନିକଟକୁ ଯାଇଥିଲେ। ପୁଣି ସେମାନେ ଏକତ୍ରିତ ହୋଇ ଏକ ପ୍ରକାର ଚୁକ୍ତିପତ୍ରକୁ ପ୍ରସ୍ତୁତ କରିଥିଲେ, ତତ୍ପରେ ସଂଘବଦ୍ଧ ହୋଇ ରାମତ୍ ଗିଲିୟତ୍ ଉପରେ ଚଢ଼ାଉ କରିବାକୁ ଏକ ପ୍ରକାର ଯୋଜନାକୁ ପ୍ରସ୍ତୁତ କରିଥିଲେ, କିନ୍ତୁ ବିନା ପ୍ରାର୍ଥନା କରି ସେମାନେ ଏହି ଯୋଜନାକୁ ପ୍ରସ୍ତୁତ କରିଥିଲେ। ହଁ, ଲୋକେ ପ୍ରକୃତରେ ଏ କଥାକୁ ଯଦି ହୃଦବୋଧ କରିପାରନ୍ତେ, ସେହି ହେତୁ ସମୁଦ୍ର ପାରି ଅଞ୍ଚଳଗୁଡାକୁ ଯିବା ପୂର୍ବେ ମୋତେ ଯେ ଆପଣମାନେ ପ୍ରାର୍ଥନାରେ ସ୍ମରଣ କରନ୍ତୁ, ସେପରି ଅନୁରୋଧ କରିବା ନିମନ୍ତେ ଆଜି ସକାଳେ ମୁଁ ଏଠାକୁ ଆସିଥିଲି। ସମସ୍ତ ବିଷୟରେ ପ୍ରାର୍ଥନା କରନ୍ତୁ। କେହି ଜଣେ ଅନ୍ୟ ବ୍ୟକ୍ତି ସେଦିନ ଆସିଥିଲେ ଆଉ କହିଥିଲେ, ଭାଇ ବ୍ରହ୍ମା, କୌଣସି ଏକ ନିଶ୍ଚିତ କର୍ମକୁ ସମ୍ପନ୍ନ କରିବା ତାହା ଯେ ଭୁଲ ଧାରଣା ଅଟେ, ଏପରି ଆପଣ ବିଚାର କରନ୍ତି କି? ମୁଁ କହିଥିଲି ଆପଣ ସେ ବିଷୟ ଉପରେ କାହିଁକି ପ୍ରଶ୍ନ ପଚାରୁଛନ୍ତି, ବୁଝନ୍ତି କି? ଯଦି ଆପଣଙ୍କ ଚିନ୍ତାଧାରା ମଧ୍ୟ ସେପରି କିଛି ପ୍ରଶ୍ନ ରହିଥାଏ, ଯେ ତାହାକୁ ଅଲଗାଇ ରଖନ୍ତୁ, ଏହାକୁ ଆଦୌ ପଚାରନ୍ତୁ ନାହିଁ, ତା ସହିତ କେବଳ ସୁସ୍ଥିର ହୋଇ ରହନ୍ତୁ। କୌଣସି ଏକ ନିର୍ଦ୍ଦିଷ୍ଟ ବିଷୟକୁ ସମ୍ପନ୍ନ କରିବାକୁ ଆପଣମାନେ ଯେତେବେଳେ ଆରମ୍ଭ କରନ୍ତି, ପୁଣି ତାହା ଯଦି ଭୁଲ ଅଥବା ଠିକ ଏପରି ପ୍ରଶ୍ନଟି ଯଦି ସେଥିରେ ରହିଥାଏ, ତେବେ ସେଥିରେ ଦୂରେଇ ରହନ୍ତୁ, ତା ଉପରେ ଆଦୌ ମନୋନିବେଶ କରି ରହନ୍ତୁ ନାହିଁ, ତେବେ ଯାଇ ଆପଣ ଯେ ଠିକ ଅଛନ୍ତି ଏପରି ଆପଣ ବୁଝିପାରିବେ। ତତ୍ପରେ ସବୁକିଛି ବିଷୟକୁ ପ୍ରାର୍ଥନା ସହିତ ଅବଶ୍ୟ ବିଚାର କରିବା ଉଚିତ, ସର୍ବପ୍ରଥମେ ସେପରି କରିବା ବିଧେୟ। ତୁମ୍ଭେମାନେ ପ୍ରଥମରେ ତାଙ୍କ ରାଜ୍ୟ ଓ ଧାର୍ମିକତା ଅନ୍ୱେଷଣ କର, ଆଉ ଏହି ସମସ୍ତ ବିଷୟ ମଧ୍ୟ ତୁମମାନଙ୍କୁ ଦିଆଯିବ। ଆଜି ସକାଳେ ମୁଁ ଏଥିରେ ପ୍ରକୃତରେ ନିଶ୍ଚିତ ଅଟେ ଯେ ଯେଉଁ ସ୍ଥାନରେ ସେମାନଙ୍କ ପ୍ରାଣଟି ସୁସ୍ଥିର ଅଟେ, ଯଦି ପ୍ରତ୍ୟେକ ପୁରୁଷଗଣ ଓ ନାରୀଗଣ କେବଳ ସେହି ସ୍ଥାନରେ ସୁସ୍ଥିରତାର ସହିତ ରହିପାରନ୍ତେ, ତେବେ ସେମାନଙ୍କ ବିଚାର ବୁଦ୍ଧି, ସେମାନଙ୍କ ଆଚରଣ ଈଶ୍ୱରଙ୍କ ଦୃଷ୍ଟିରେ ସିଦ୍ଧ ହୋଇ ପରିଚିତ ହେବ, ପୁଣି ପୂର୍ବେ କଦାପି ଅବସ୍ଥିତ ହୋଇ ରହିଥିବା ଏକ ସର୍ବଶକ୍ତିଶାଳୀ ମଣ୍ଡଳ ହୋଇ ପ୍ରତୀୟମାନ ହେବ। ଶାରୀରିକ ବିଷୟ ଉପରେ କେବଳ ଅଳ୍ପକ୍ଷଣ ନିମନ୍ତେ ଧ୍ୟାନ ଦିଅନ୍ତୁ। ଆଉ ଆମ୍ଭେମାନେ ବହୁଧା ପୁଣି ଅନେକ ବର୍ଷ ଧରି ମିଥ୍ୟାବାଦୀ ଉଦ୍ଘାଟନକାରୀ ବୋଲି ପରିଚିତ ଥିବା ଯନ୍ତ୍ରଟିଏ ଲାଭ କରି ଆସିଛୁ। ଆପଣମାନେ ତାହାକୁ ନିଜର ମଣିବନ୍ଧରେ ବାନ୍ଧି ରଖିପାରନ୍ତି, ସେମାନଙ୍କର ମସ୍ତକର ଚତୁର୍ପାଶ୍ୱରେ ସ୍ଥାପନ କରିପାରନ୍ତି, ଆଉ ଆପଣମାନେ ତାହାର ସମୀପରେ ଉପସ୍ଥିତ ଥାଇପାରନ୍ତି। ପୁଣି ସତ୍ୟ ବୋଲି ବୁଝାଯାଉଥିବା ଏକ ଭ୍ରାନ୍ତ ଶବ୍ଦକୁ ସୃଷ୍ଟି କରିବା ନିମନ୍ତେ ନିଜର ସମସ୍ତ ଚେଷ୍ଟାକୁ ପ୍ରୟୋଗ କରିପାରନ୍ତି, ପୁଣି ପ୍ରତିଟି ଥର ଏହା ଅସ୍ୱୀକାର ସୂଚକ ଆଭାସକୁ ପ୍ରଦାନ କରିବ, କାରଣ ମିଥ୍ୟାବାଦୀ ହେବା ନିମନ୍ତେ କେହି ଜଣେ ମନୁଷ୍ୟ ଆଦୌ ସୃଷ୍ଟ ହୋଇନଥିଲା। ମିଥ୍ୟାବାଦୀ ହେବା ତାହା ତ ଏକ ପ୍ରକାର ପ୍ରତାରଣାପୂର୍ଣ୍ଣ କଠିନ ବିଷୟ, ପୁଣି ମନ୍ଦ ଆଚରଣ ଅଟେ। ଯେ କୌଣସି ଦିନ ମୋ ସହିତରେ ମୁଁ ଜଣେ ମଦ୍ୟପ ବ୍ୟକ୍ତିଙ୍କୁ ତ ସାଥୀ କରିପାରେ, ମାତ୍ର ଜଣେ ମିଥ୍ୟାବାଦୀକୁ ସାଥୀ କରି ନପାରେ, ବୁଝନ୍ତି ତ, ଜଣେ ମିଥ୍ୟାବାଦୀକୁ ସାଥୀ ଆଦୌ କରି ନପାରେ। ପୁଣି ମିଛ କଥା କହିବା ନିମନ୍ତେ ଆପଣଙ୍କ ଶରୀରଟି ଆଦୌ ନିର୍ମିତ ହୋଇନଥିଲା, ଆପଣ ଯେ କେତେ ଅଧମ ପାପୀ ଅଟନ୍ତି ସେଥିରେ କିଛି ହେଲେ ଯାଇ ଆସେ ନାହିଁ, ତା ସତ୍ତ୍ୱେ ଆପଣ ଈଶ୍ୱରଙ୍କ ଜଣେ ପତିତ ସନ୍ତାନ ଅଟନ୍ତି। ଆଜିକାଲି ସହର ମଧ୍ୟ ସ୍ଥିତ ସବୁଠାରୁ ଅଧମ ପାପୀ ଲୋକଟି ନିମନ୍ତେ ଆପଣ ଯେ ଜଣେ ପାପୀ ହୋଇ ପରିଚିତ ହେଉନ୍ତୁ, ସେ କଥାକୁ ଈଶ୍ୱର ଆଦୌ ଇଚ୍ଛା କରିନଥିଲେ। ସେ ତ ଚାହିଁଥିଲେ ଯେପରିକି ଆପଣ ତାଙ୍କର ଜଣେ ପୁତ୍ର ଅଥବା କନ୍ୟା ହୋଇ ରହନ୍ତୁ, ଆପଣମାନେ ତ ତାଙ୍କର ସାଦୃଶ୍ୟ ଆଉ ପ୍ରତିମୂର୍ତ୍ତିରେ ନିର୍ମିତ ହୋଇଥିଲେ, ମାତ୍ର ତାହାକୁ ସେପରି ପ୍ରସ୍ତୁତ କରିବା ନିମନ୍ତେ ପାପ ଏହାକୁ ପ୍ରବର୍ତ୍ତାଇଥିଲା। ପୁଣି ନକଲ କରିବାକୁ ଆପଣ ଯେତେ ଚେଷ୍ଟା କରନ୍ତି ନା କାହିଁକି, ସେଥିରେ କିଛି ହେଲେ ଯାଏ ଆସେ ନାହିଁ। ପୁଣି ମିଥ୍ୟାକୁ ସତ ବୋଲି ପ୍ରକଟ କରିବାକୁ ଯେତେ ଯତ୍ନ କରେ ସୁଦ୍ଧା ସେମାନଙ୍କ ନିକଟରେ ବୈଜ୍ଞାନିକ ସରଞ୍ଜାମ ରହିଛି, ଯାହାକି ତାହାକୁ ମିଥ୍ୟା ବୋଲି ପ୍ରମାଣିତ କରିଥାଏ। ଯେତେ ଅଧିକ ଶୁଦ୍ଧମତୀ ହୋଇ ପ୍ରଗାର ଚେଷ୍ଟା କରି ଆପଣ କହିବାକୁ ଚେଷ୍ଟା କରିପାରନ୍ତି ନା କାହିଁକି, ତଥାପି ତାହା ଅସ୍ୱୀକାରୋକ୍ତି ହିଁ କେବଳ ପ୍ରକଟ କରିବ, ଯେହେତୁ ମନୁଷ୍ୟର ଅନ୍ତରାତ୍ମାରେ ଏପରି ଏକ ଅବଚେତନାର ଭାବନା ବାସ କରି ରହିଛି, ଯେଉଁ ଅବଚେତନାର ଶକ୍ତିଟି କେଉଁ ବିଷୟରେ ସତ କଥା ତାହାକୁ ବୁଝିଥାଏ। ସୁତରାଂ ଆପଣ ଯେ ଏହି ସ୍ଥାନରେ କି ପ୍ରକାର ବିଷୟ କହନ୍ତି ସେଥିରେ କିଛି ଯାଇ ଆସେ ନାହିଁ, ତଥାପି ଅବଚେତନାର ଶକ୍ତି ବୁଝିଥାଏ ଯେ ତାହା ନିରାଟ ମିଛ କଥା, ପୁଣି ତାହା ଅବଚେତନାକୁ ଅସ୍ୱୀକାର କରିବା ନିମନ୍ତେ ପ୍ରେରିତ କରିଥାଏ। ସେହି ହେତୁରୁ ଏହି ଜଣେ ପୁରୁଷ ଅବା ସ୍ତ୍ରୀ ନିଜର ବିଚାର ବୁଦ୍ଧିର ପରିସର ମଧ୍ୟକୁ ଯଦି ପ୍ରବେଶ କରି ଆପଣଙ୍କ ଅଭିପ୍ରାୟକୁ ବୁଝିପାରନ୍ତେ, ପୁଣି ସେମାନଙ୍କ ସକଳ ସାକ୍ଷ୍ୟଦାନ ଆଉ ସେମାନଙ୍କ ଜୀବନଯାପନ ସକଳ ପ୍ରକାର ପ୍ରଣାଳୀ ଈଶ୍ୱରଙ୍କ ସହିତ ଏପରି ଯଥୋଚିତ ରୂପେ ସ୍ଥିର ହୋଇପାରନ୍ତା ଯେ ପବିତ୍ର ଆତ୍ମାଙ୍କ ସମ୍ପର୍କ ସ୍ଥାପନକାରୀ ମାଧ୍ୟମଟି ପରମେଶ୍ୱର ସହିତ ଏକାକାର ହୋଇପାରନ୍ତା, ତେବେ କି ପ୍ରକାର ବିଷୟ ଉଦ୍ଘାଟନ ହୋଇପାରନ୍ତା। ଯଦି ପୁରୁଷ ଆଉ ସ୍ତ୍ରୀ ଉଭୟ ଈଶ୍ୱରଙ୍କ ସହିତ ସମୁଚିତ ଭାବେ ଏକାକାର ହୋଇ ରହିପାରନ୍ତେ, ତେବେ ହୃଦୟ ମଧ୍ୟରୁ ନିର୍ଗତ ହେଉଥିବା ସ୍ୱାଧୀନତାର ଭାବନାଟି ଅନ୍ତରାତ୍ମାରୁ ଆଗତ ହେଉଥିବା ବିଶ୍ୱାସ ସହିତ ସଂଯୁକ୍ତ ହୋଇ କେଉଁ ସ୍ଥାନରେ ପରିଚିତ ଥାନ୍ତା। ଏକାଧିକ ବ୍ୟକ୍ତି ପ୍ରାର୍ଥନା କରାଯିବା ଅଭିପ୍ରାୟକୁ ନେଇ ବେଦୀ ନିକଟକୁ ଆସି ରୁଣ୍ଡ ହୋଇଥାନ୍ତି, ସେମାନେ ବିଦ୍ୟା ବୁଦ୍ଧି ଯୁକ୍ତ ବିଶ୍ୱାସକୁ ଅଧିକାର କରି ରହିଥାନ୍ତି, ସେମାନେ ନିଜ ନିଜର ପାପ ଗୁଡାକୁ ସ୍ୱୀକାର କରିଥାନ୍ତି, ତତ୍ପରେ କୌଣସି ଏକ ମଣ୍ଡଳୀ ସଦସ୍ୟ ହୋଇଯାଇଥାନ୍ତି, ବିଦ୍ୟା ବୁଦ୍ଧି ଯୁକ୍ତ ବିଶ୍ୱାସ ଦ୍ୱାରା ସେପରି କରିଥାନ୍ତି, ସେମାନେ ନିଜର ବିବେଚନା ମଧ୍ୟରେ ଏହାକୁ ବିଶ୍ୱାସ କରିଥାନ୍ତି, ସେମାନେ ଏଥିପାଇଁ ଏହାକୁ ବିଶ୍ୱାସ କରିଥାନ୍ତି ଯେହେତୁ ସେ ସମ୍ପର୍କରେ ସେମାନେ ପୂର୍ବେ ଶୁଣିଥାନ୍ତି, ଆହୁରି ମଧ୍ୟ ସେମାନେ ଏହାକୁ ଏନିମନ୍ତେ ବିଶ୍ୱାସ କରିଥାନ୍ତି ଯେହେତୁ ତାହା ଯେ ସବୁଠାରୁ ଉତ୍ତମ କିଶୋର କର୍ମ ପଦ୍ଧତି ତାହା ସେମାନେ ଜାଣନ୍ତି। ତଥାପି ଈଶ୍ୱର ଯେଉଁ ବିଷୟଟିର ଅନ୍ୱେଷଣ କରିଥାନ୍ତି ଏହା ତାହା ଆଦୌ ନୁହେଁ, ସେ ତ ଆପଣଙ୍କ ବିଦ୍ୟାବୁଦ୍ଧି ସମ୍ପନ୍ନ ବିଶ୍ୱାସକୁ ଆଦୌ ଅନ୍ୱେଷଣ କରିନଥାନ୍ତି, ସେ ତ ହୃଦୟର ଭାବନାକୁ ତଦାରଖ କରନ୍ତି ଯାହାର ଅନ୍ତର୍ନିହିତ ସ୍ଥାନରେ ଈଶ୍ୱର ଥାନ୍ତି। ପୁଣି ତାହା ଯେତେବେଳେ ହୃଦୟର ଆଭ୍ୟନ୍ତରୀଣ ସ୍ଥାନରେ ନିର୍ଗତ ହୋଇଥାଏ ତତ୍ପରେ ଯାଇ ସବୁକିଛି ବିଷୟ ସମ୍ଭବ ହୋଇଥାଏ। ଆପଣଙ୍କର ସ୍ୱୀକାରୋକ୍ତି ଆପଣଙ୍କ ଜୀବନ ସହିତ ସମ୍ପର୍କ ସ୍ଥାପନ କରିଥାଏ। ପୁଣି ଆପଣଙ୍କର ସ୍ୱୀକାରୋକ୍ତି ଭାବନାଟି ଯେତେ ପ୍ରଗାଢ ରୂପେ ପ୍ରକାଶ କରିଥାଏ ନା କାହିଁକି ତାଠାରୁ ଅଧିକ ସ୍ପଷ୍ଟତର କଥାକୁ ଆପଣଙ୍କ ଜୀବନ ପ୍ରଘଟ କରିଥାଏ। ମାତ୍ର ଆପଣଙ୍କର ସ୍ୱୀକାରୋକ୍ତି ଭାବଟି ଯେତେବେଳେ ଅନ୍ୟ କିଛି ବିଷୟ ପ୍ରକାଶ କରିଥାଏ ଆଉ ଆପଣଙ୍କ ଜୀବନଟି ଏକ ପ୍ରକାର ଭିନ୍ନ ଧରଣ ବିଷୟକୁ ଯାପନ କରିଥାଏ ସେତେବେଳେ ଯାଇ କୌଣସି ନା କୌଣସି କ୍ଷେତ୍ରରେ ଭୁଲ ଭ୍ରାନ୍ତି ଥିବାର ଆଭାସ ମିଳିଥାଏ। ଏଥିପାଇଁ ଯେହେତୁ ଆପଣ ବିଦ୍ୟାବୁଦ୍ଧି ଯୁକ୍ତ ବିଶ୍ୱାସକୁ ଲାଭ କରିଛନ୍ତି ମାତ୍ର ହୃଦୟର ଅନ୍ତର୍ନିହିତ ସ୍ଥାନରୁ ଆଗତ ହେଉଥିବା ବିଶ୍ୱାସକୁ ଲାଭ କରିନାହାନ୍ତି ଆଉ ତାହା ହିଁ ଦର୍ଶାଇଥାଏ ଯେ ଏଠାରେ ବହିର୍ଭାଗରେ ଈଶ୍ୱର ଜ୍ଞାନଟି ରହିଛି ମାତ୍ର ଅନ୍ତକରଣରେ ପ୍ରତାତ୍ମାଟିରେ ସନ୍ଦେହର ଭାବନାଟିକୁ ସ୍ଥିତିକୁ ସ୍ଥାନାଧିକାରକ ରହିଛି। ମୁଁ ଅଲୌକିକ ପ୍ରକାରେ ଆରୋଗ୍ୟତା ଲାଭ କରିବା ବିଷୟକୁ ତ ବିଶ୍ୱାସ କରେ ତଥାପି ଏହା ମୋ ନିମନ୍ତେ ଆଦୌ ନୁହେଁ ବୁଝନ୍ତି ତ ଆରେ ବା ଏହା ସେ ପ୍ରକାର ବିଷୟଟି ହୋଇପାରେ ତଥାପି ମୁଁ ତାହାକୁ ବିଶ୍ୱାସ କରେ ନାହିଁ। ଧରିପାରିଲେ କି ବାହାରେ ତ ଆପଣ ହଁ ବୋଲି କହନ୍ତି ମାତ୍ର ଆପଣଙ୍କ ଚେତନା ଜ୍ଞାନଟି ନା ବୋଲି କହିଥାଏ ଆଉ ବୈଜ୍ଞାନିକ ସରଞ୍ଜାମଟି ପ୍ରମାଣ କରି କହିଦେବ ଯେ ତାହା ସତ କଥା ନଥିଲା ଏହା ସେପରି ପ୍ରମାଣ କରିଥାଏ। ଧ୍ୟାନ ଦିଅନ୍ତୁ ଏହି ରାଜାଦ୍ୱୟ ଯେତେବେଳେ ପରାମର୍ଶ କଲେ ସେମାନେ ଆରମ୍ଭ କଲା ପୂର୍ବେ ସେମାନଙ୍କୁ ନିହାତି ପକ୍ଷେ କରିବାଟା ଉଚିତ ଥିଲା। ଆହବଙ୍କ ସହିତ ମିଳି ଜିଓ ସାପଟ ଆକ୍ରମଣ ଯୋଜନାଟିକୁ ପ୍ରସ୍ତୁତ କଲା ପୂର୍ବେ ତାଙ୍କୁ ଏପରି ପରାମର୍ଶ ଦେଇ ତାଙ୍କୁ ଅବଶ୍ୟ କହିବାକୁ ଉଚିତ ଥିଲା ଯେ ଆସନ୍ତୁ ଆମେ ପ୍ରାର୍ଥନା କରିବା ପ୍ରଭୁଙ୍କର କଣ ଇଚ୍ଛା ତାହାକୁ ଅବଗତ ହେବା। ସେପରି ଧରଣର ଜଣେ ବ୍ୟକ୍ତି ଯିଏକି ଜଣେ ଖ୍ରୀଷ୍ଟିଆନ ଅଟନ୍ତି ତଦ୍ରୁପ ଧରଣର କେହି ଜଣେ ପ୍ରଚାରକଙ୍କୁ କେହି ଜଣେ ଯୋଗ୍ୟ ଖ୍ରୀଷ୍ଟିଆନଙ୍କୁ କେହି ଜଣେ ସୁଗୃହୀ ନାରୀଙ୍କୁ ମୋତେ ପ୍ରଦାନ କରନ୍ତୁ ମୋତେ ଜଣେ କୃଷକକୁ ଦିଅନ୍ତୁ କିମ୍ବା କଳକାରଖାନା ଜଣେ କର୍ମଚାରୀଙ୍କୁ ଦିଅନ୍ତୁ ଯେଉଁମାନେ କି ଜୀବନର ସମସ୍ତ କର୍ମମୟ କ୍ଷେତ୍ରରେ ପ୍ରଥମ ସ୍ଥାନ ଈଶ୍ୱରଙ୍କୁ ଦିଅନ୍ତି ତେବେ ଶୈତାନ ସେପରି ବ୍ୟକ୍ତିଟି ଉପରେ ଯେତେ ଆପଦ ଆଣେନା କାହିଁକି ସେ ଯେ ପ୍ରତିଟି କ୍ଷେତ୍ରରେ ଜୟୀ ହେବ ତାହା ମୁଁ ଆପଣମାନଙ୍କୁ ଦେଖାଇଦେବି। ସେ ତ ପ୍ରଥମେ ଈଶ୍ୱରଙ୍କ ଅନ୍ୱେଷଣ କରିଥାଏ ଆମକୁ ସର୍ବପ୍ରଥମେ ନିଶ୍ଚୟ ଅନ୍ୱେଷଣ କରିବାକୁ ହିଁ ଅଛି ମାତ୍ର ସେମାନେ ସେପରି କରିନଥିଲେ। ସେମାନେ ସମସ୍ତେ ତ ଏକତ୍ରିତ ହୋଇ ଆକ୍ରମଣ କରିବାକୁ ବାହାରି ପଡ଼ିଥିଲେ ଯେହେତୁ ଆହବ ଏକ ଶକ୍ତିଶାଳୀ ରାଜ୍ୟର ଅଧିଶ୍ୱର ଥିଲେ ପୁଣି ସେ ତ ବହୁତ ଉନ୍ନତିମୂଳକ କାର୍ଯ୍ୟ କରିଥିଲେ ତତ୍ପରେ ସେ ବିଚକ୍ଷଣ କୁଶଳୀ କାରିଗର ମାନଙ୍କୁ ଲାଭ କରିଥିଲେ ତାଙ୍କ ସୁନା ଆଉ ରୂପାର ବିପୁଳ ଭଣ୍ଡାର ଥିଲା ଜଣେ ପ୍ରଭାବଶାଳୀ ଏବଂ ପରାକ୍ରମ ବ୍ୟକ୍ତି ଥିଲେ ତଥାପି ସେ ଜଣେ ଅବିଶ୍ୱାସରେ ଯାଇଥିଲେ। ପୁଣି ଆଧୁନିକ ଯୁଗର ଜଗତଟି ସେହି ସ୍ଥାନରେ ଅବସ୍ଥିତ ଅଟେ ଆଜି ଆମେରିକା ସେହି ସ୍ଥାନରେ ଅବସ୍ଥିତ ଅଟେ ଆଜିର ମଣ୍ଡଳୀ ସେହି ସ୍ଥାନରେ ଦଣ୍ଡାୟମାନ ପୂର୍ବେ କଦାପି ନିର୍ମାଣ ହୋଇନଥିବା ସବୁଠାରୁ ଚମତ୍କାର ଆରାଧନାଳୟ ଗୁଡ଼ିକୁ ଆମେ ନିର୍ମାଣ କରିଅଛୁ ଆହୁରି ମଧ୍ୟ ପୂର୍ବେ କଦାପି ଲାଭ କରିନଥିବା ସବୁଠାରୁ ସୁଶିକ୍ଷିତ ପରିମାର୍ଜିତ ବିଦ୍ୱାନ ମାନଙ୍କୁ ଆମେ ଏତେବେଳେ ଲାଭ କରିଅଛୁ ସବୁଠାରୁ ବିଦ୍ୱାନ ଉପଯୁକ୍ତ ଈଶ୍ୱର ତତ୍ତ୍ୱବିତ୍ ମାନଙ୍କ ଠାରୁ ଆମେ ଶିକ୍ଷା ଲାଭ କରିଅଛୁ ପୁଣି ସେପରି ଅନେକ କିଛି ବିଷୟକୁ ଲାଭ କରିଛୁ ତତ୍ପରେ ସ୍ୱର୍ଗଦୂତ ମାନଙ୍କ ପରି ସଙ୍ଗୀତକାର ଶିକ୍ଷା ଲାଭ କରିଅଛୁ ଏହା ସତ୍ତ୍ୱେ କୌଣସି ନା କୌଣସି ସ୍ଥାନରେ କିଛି ଦୁର୍ବଳତା ରହିଯାଇଛି ତାହା ହିଁ ସେପରି ଧର ଏକ ଦୁର୍ବଳତା ଯେହେତୁ ସେମାନେ ମନୁଷ୍ୟକୃତ ଧର୍ମ ଶିକ୍ଷାକୁ ପୁଣି ମିଥ୍ୟାବାଦୀ ଆତ୍ମଗୁଡ଼କ ଆଡ଼କୁ ଆକୃଷ୍ଟ ହୋଇଛନ୍ତି ଈଶ୍ୱରଙ୍କ ବଚନ ଆଡ଼କୁ ଫେରିଆସିବା ପରିବର୍ତ୍ତେ ଏମାନେ ମିଥ୍ୟାବାଦୀ ଆତ୍ମଗୁଡ଼ିକ ଆଡ଼କୁ ଆକର୍ଷିତ ହୋଇଅଛନ୍ତି। ସେମାନେ ତ ଜଗତର ନମୁନା ପରି ସକଳ ବିଷୟ ପ୍ରସ୍ତୁତ କରିବାକୁ ଯତ୍ନ କରିଥାନ୍ତି ହଲିଉଡ୍ ପରି ସେମାନେ ଏହା ଉପରେ ଉଜ୍ଜଳ ଆଲୋକମାଳା ଗୁଡ଼ିକୁ ପ୍ରତିଫଳିତ କରିବା ନିମନ୍ତେ ଆପ୍ରାଣ ଚେଷ୍ଟା କରୁଛନ୍ତି। ଏଠାରେ ସେଦିନ ଘଟଣାଟି ଏକ ଜଣାଶୁଣା ସଂସ୍ଥା କ୍ୟାନ୍ସାସ ସହର ଫୁଲ ଗସ୍ପୁଲ ଦଳଟି କିମ୍ବା ମୁଁ ଆପଣମାନଙ୍କ କ୍ଷମାଚନା କରେ ଡେନଭର ନାମକ ସ୍ଥାନରେ ସେହି କନ୍ଭେନ୍ସନ ସ୍ଥାନରେ ସେମାନେ କୋଟି କୋଟି ଡଲାର ଅର୍ଥର ବିନିମୟରେ ଏକ ଉପାସନାଳୟକୁ ନିର୍ମାଣ କରୁଛନ୍ତି। ପୁଣି ମୂର୍ତ୍ତି ପୂଜକମାନଙ୍କ ନିକଟକୁ ସୁସମାଚାର ଘେନିଯିବା ନିମନ୍ତେ ଏକାଧିକ ସହସ୍ର ସୁସମାଚାର ପ୍ରଚାରକଣ ସେହି ସଂଗଠନରୁ 50 ସେଣ୍ଟ ବିନିମୟରେ ସେହି କାର୍ଯ୍ୟ କରିବା ନିମନ୍ତେ ଅପେକ୍ଷାରତ ଅଛନ୍ତି। ଆଜିର ସମୟରେ ଆମେ ଯାହା ଆବଶ୍ୟକ କରୁ ତାହା ଏପରି ପ୍ରଚାର କାର୍ଯ୍ୟ କରିବା ନିମନ୍ତେ ସଂକଳ୍ପବଦ୍ଧ ବ୍ୟକ୍ତିଗଣ ପବିତ୍ର ଆତ୍ମାରେ ଭରପୁର ଥାଇ ଈଶ୍ୱରଙ୍କ ପ୍ରେରିତଗଣ ଯେଉଁମାନେ କି ବେଦାରୀର ଶକ୍ତିରେ ଜାତ ହୋଇଥିବେ ଯେଉଁମାନଙ୍କ ମଧ୍ୟରେ ଈଶ୍ୱରଙ୍କ ସଦିଚ୍ଛା ଭରପୁର ହୋଇ ରହିଥିବ ଯେଉଁମାନେ ଦୂରଦୂରାନ୍ତର ଜଙ୍ଗଲ ଗୁଡ଼ାକ ମଧ୍ୟକୁ ଚାଲିଯିବେ ଆଉ ଈଶ୍ୱର ନିମନ୍ତେ କିଛି କାର୍ଯ୍ୟକୁ ସମ୍ପନ୍ନ କରିବେ ଆଉ ଆପଣା ପ୍ରତିବାସୀମାନଙ୍କୁ ଦେଖାଇବା ଅଭିପ୍ରାୟକୁ ରଖି ଏକ ପ୍ରକାଣ୍ଡ ପୁଣି ସୁନ୍ଦର ଆରାଧନା ଗୁଡ଼ାକୁ ନିର୍ମାଣ କରିବା ପରିବର୍ତ୍ତେ ଈଶ୍ୱରଙ୍କ କ୍ଷେତ୍ରରେ କାର୍ଯ୍ୟ କରିବାକୁ ଏକ ପ୍ରକାର ଯୋଗ୍ୟ ଭାବରେ ରଖୁଥିବେ ସେ ପ୍ରକାର ଲୋକମାନଙ୍କୁ ଆମେ ଆବଶ୍ୟକ କରୁ। ମୁଁ ତ ଏପରି ଗୋଟିଏ ମିଶନରେ ଆରାଧନା କରିବାକୁ ପସନ୍ଦ କରିବି ଯେଉଁ ସ୍ଥାନରେ ଏହି ସବୁ ବ୍ୟସ୍ତତା କର୍ମ ନଥିବ କିମ୍ବା ତାହା ସମ୍ପୂର୍ଣ୍ଣ ରୂପେ ଏସବୁରୁ ଖାଲି ଥିବ, ପୁଣି ପବିତ୍ର ଆତ୍ମାଙ୍କ ସ୍ୱତନ୍ତ୍ରତାକୁ ଧାରଣ କରି ରହିଥିବ, ଆଉ ହୃଦୟ ଗୁଡାକରେ ମଧ୍ୟରେ ଈଶ୍ୱରଙ୍କ ପ୍ରେମର ଅଗ୍ନି ପ୍ରଜ୍ୱଳିତ ହେଉଥିବ। ମାତ୍ର ଏକ କ୍ୟାଥେଡ୍ରାଲ ଯାହାକୁ ଏହି ବିଶ୍ୱଭରରେ ଦେଖିବାକୁ ମିଳିଥାଏ, ସେଠାକୁ ଯାଇ ମନୁଷ୍ୟକୃତ ଧର୍ମ ସିଦ୍ଧାନ୍ତ ଓ ରୀତିନୀତିରେ ପଙ୍ଗୁ ହୋଇ ବସିବା ନିମନ୍ତେ ମୁଁ ଆଦୌ ଚାହିଁବି ନାହିଁ। ଆଉ ଏହି ଆଧୁନିକ ଯୁଗରେ ସତ୍ୟ ବାକ୍ୟ ଆଡ଼କୁ ଫେରି ଆସିବା ନିମନ୍ତେ, ଈଶ୍ୱରଙ୍କ ବଚନ ଆଡ଼କୁ ପୁନଃ ଫେରି ଆସିବା ନିମନ୍ତେ ଆମେ ଦୋହଲାଇ ପକାଇବା ଭଳି ଏକ ଉଦ୍ଦୀପନାକୁ ଚାହୁଁ। ତତ୍ପରେ ସେମାନେ ସେହି ସ୍ଥାନକୁ ଚାଲିଯିବା ପରେ ପୁଣି କିଛି କ୍ଷଣ ସମୟ ବିତିଗଲା, ଆଉ ତାରେ ଝିଅ ସପଟ ଆପଣା ଚେତନା କାରଣ ଫେରି ଆସିଥିଲେ, ଆଉ ସେ ପଚାରିଥିଲେ ଆମମାନେ କରିନାହୁଁ କି ଭଲ କଥା, ଏହି ବିଷୟରେ ଆସନ୍ତୁ ଈଶ୍ୱରଙ୍କ ସହିତ ପରାମର୍ଶ କରିବା। ତତ୍ପରେ ସେ କହିଥିଲେ ଭଲ କଥା ଆମ ଏପରି କହିଥିଲେ, ପୁଣି ସେ ଫେରି ଯାଇଥିଲେ, ଆଉ ଆପଣା ସହିତ ଅତି ସୁଶିକ୍ଷିତ ନିପୁଣ 400 ବିଦ୍ୱାନ ବିଦ୍ୟା ପ୍ରଚାରକଣକୁ ଘେନି ଆସିଥିଲେ, ଆଉ ସେ ଏହି ପ୍ରକାର ଏହି ପ୍ରଚାର ମଣ୍ଡଳୀକୁ ସେ ସ୍ଥାନ ଆଣିଥିଲେ, ଆଉ କହିଥିଲେ ଏମାନଙ୍କ ମଧ୍ୟରୁ ପ୍ରତ୍ୟେକ ଜଣ ଭବିଷ୍ୟତ ବକ୍ତା ଅଟନ୍ତି, ଭବିଷ୍ୟତ ବାକ୍ୟ କହିପାରନ୍ତି। ଆଉ ସେମାନେ ପରସ୍ପର ମଧ୍ୟରେ ଖୁସି ଗପ କରିଥିଲେ, ଆଉ ସେମାନେ ପରସ୍ପରକୁ ଡାକିବା ଲାଗିଥିଲେ। ସେମାନେ କହିଥିଲେ ହଁ ଆପଣ ଆଶ୍ୱସ୍ତ ହୋଇ ଚଢ଼ାଇ କରିବାକୁ ଅଗ୍ରସର ହେଉନ୍ତୁ, ପ୍ରଭୁ ଈଶ୍ୱର ଆପଣଙ୍କର ସହବର୍ତ୍ତୀ ଅଟନ୍ତି। ପୁଣି ସେମାନେ ଆଶ୍ୱସ୍ତ ହୋଇ ଶାନ୍ତିରେ ଅଗ୍ରସର ହୁଅନ୍ତୁ, ଏପରି ପରାମର୍ଶ ସେହି ସକଳ 400 ଭାବବାଦୀ ସାକ୍ଷୀଦାନ କରି କହିବା ପରେ ସୁଦ୍ଧା ଯିଏ ସବୁ ବୁଝିଥିଲେ ଯେ ସେ କହିଥିଲେ ତୁମ ନିକଟରେ ଏଥିପାଇଁ ଆଉ କେହି ଦ୍ୱିତୀୟ ବ୍ୟକ୍ତି ଅଛନ୍ତି କି? ଦେଖନ୍ତୁ ସେହି ଧାର୍ମିକ ବ୍ୟକ୍ତିଙ୍କର ଅନ୍ତରାତ୍ମା ମଧ୍ୟରେ କେହି ଜଣେ ଯେପରି ଏପରି କହୁଥିଲେ ଯେ କୌଣସି ଏକ ଗୁପ୍ତ ସ୍ଥାନରେ ସେପରି କିଛି ବିଭ୍ରାଟର କାରଣ ଅବସ୍ଥାପିତ ରହିଅଛି, କିଛି ନା କିଛି ଭୁଲ ଅବଶ୍ୟ ଅଛି। ଆହବ ଏପରି କହିଥିଲେ ଏହି ସ୍ଥାନରେ ସମ ବିଚାର ଧାରଣ କରି ରହିଥିବା 400 ଜଣ ବ୍ୟକ୍ତିଙ୍କୁ ଆମେ ଲାଭ କରିଛୁ, ସେମାନଙ୍କ ମଧ୍ୟରୁ ପ୍ରତ୍ୟେକ ଜଣ ଏପରି ପରାମର୍ଶ ଦେଇ କହନ୍ତି ଆପଣ ଅଗ୍ରସର ହେଉନ୍ତୁ, ଈଶ୍ୱର ଆପଣଙ୍କ ସହବର୍ତ୍ତୀ ଅଟନ୍ତି। ମାତ୍ର ଜିଓସର ପଚାରିଲେ ଆପଣ ଅନ୍ୟ କୌଣସି ଜଣେ ବ୍ୟକ୍ତିଙ୍କୁ ଯାଆନ୍ତି ନାହିଁ କି? ସେ କହିଲେ ଏହି ରାଜ୍ୟର ସବୁଠାରୁ ଶିକ୍ଷିତ ନିପୁଣ ଆଉ ପ୍ରବୀଣ 400 ବ୍ୟକ୍ତିଙ୍କୁ ଆମେ ଯେତେ ଲାଭ କରିଛୁ, ସେତେବେଳେ ଆଉ ଜଣେ ଅଧିକ ବ୍ୟକ୍ତିଙ୍କର ଆବଶ୍ୟକ ଆମେ କାହିଁକି କରିଥାଉ? ସେମାନେ ସମସ୍ତେ ଏକମନ ହୋଇ ଅଗ୍ରସର ହେବାକୁ କହୁଛନ୍ତି, ତାହା ତ ବିଦ୍ୟା ବୁଦ୍ଧିର ବିଷୟ ଥିଲା। ତେଣୁ ଝିଅ ସାପଟଙ୍କ ଅନ୍ତରାତ୍ମା କହୁଥିଲା ଯେ ଯାହା ହେଉ ପଛକେ କୌଣସି ନା କୌଣସି ସ୍ଥାନରେ କିଛି ଭୁଲ ଭ୍ରାନ୍ତି ଅବଶ୍ୟ ରହିଛି। ଆଉ ସେ କହିଥିଲେ ଆମମାନଙ୍କ ମଧ୍ୟ ଅନ୍ୟ ଜଣେ ବ୍ୟକ୍ତି ଅଛନ୍ତି ସତ, ଆଉ ସେଇ ଜଣଙ୍କ ମିଖା ଅଟନ୍ତି, ମାତ୍ର ମୁଁ ତାଙ୍କୁ ଘୃଣା କରେ। କହିଥିଲେ ସେ ସବୁବେଳେ କିଛି ନା କିଛି ଅମଙ୍ଗଳ ବିଷୟ କହିଥାଏ, ପୁଣି ତାହାର କୌଣସି ପ୍ରକାର କିଛି ପ୍ରୟୋଜନ ନଥିଲେ ମଧ୍ୟ ସେ ବାକ୍ୟ ଘୋଷଣା କରିଥାଏ, ଆଉ ସେ ତ ସକଳ ମଣ୍ଡଳୀକୁ ଓ ଅନ୍ୟାନ୍ୟ ବ୍ୟବସ୍ଥା ଗୁଡିକୁ ଅସନ୍ତୁଳିତ କରି ପକାଉଛି। କହିଥିଲେ ତେଣୁ କରି ମୁଁ ତାକୁ ଘୃଣା କରେ, ତଥାପି ସେ କହିଥିଲେ ତାଙ୍କୁ ଡକାଇ ପଠାନ୍ତୁ, ଆଉ ସେ କଣ କହିବେ ତା ଆମେ ଶୁଣିବା। ତତ୍ପରେ ମିଖାଏଲ ଯେତେବେଳେ ଆସି ଉପସ୍ଥିତ ହୋଇଥିଲେ ସେ କହିଥିଲେ ସେମାନେ ଏପରି କହିଥିଲେ ଏତେବେଳେ ଧ୍ୟାନ ଦିଅନ୍ତୁ, ଅନ୍ୟମାନେ ଯେପରି କହନ୍ତି ସେହିପରି ସମାନ କଥା ଆପଣ କହନ୍ତୁ। ସେ କହିଥିଲେ ଯେପରି କହିଥିଲେ ମୁଁ କେବଳ କହିବି, ତାହା ଏପରି ଏକ ବିଷୟ ଅଟେ, ପରମେଶ୍ୱର ଯାହା କିଛି କହନ୍ତି ମୁଁ କେବଳ ତାହା ହିଁ କହିବି। ଆମେନ୍। ତୁମ୍ଭମାନଙ୍କର ଭାବବାଦୀଗଣ ଯେ କଣ କହନ୍ତି ସେଥିରେ କିଛି ଯାଏ ଆସେ ନାହିଁ, ଏହା ଯେ କି ପ୍ରକାର ବିଷୟକୁ କହିଥାଏ, ପୁଣି ତୁମମାନଙ୍କର ମଣ୍ଡଳୀ ଯେ କଣ କହିଥାଏ, ପୁଣି ସେମାନେ ଯେ କଣ କହନ୍ତି ସେଥିରେ କିଛି ଯାଏ ଆସେ ନାହିଁ, ପରମେଶ୍ୱର ଯାହା କହନ୍ତି ମୁଁ କେବଳ ତାହା ହିଁ କହିବି। ମୋର ଉଷ୍ଠାଦରେ ପରମେଶ୍ୱର ଯେ ବଚନ ଦିଅନ୍ତି ତାହା ମୁଁ କେବଳ କହିବି, କିଛି ମନ୍ତ୍ରଣା ଦିଅନ୍ତି କେବଳ ତାହା ମୁଁ କହିବି। ଆଜିକାଲି ଆମମାନେ ଯେଉଁ ବିଷୟକୁ ଆବଶ୍ୟକ କରିଥାଉ ତାହା ଏକାଧିକ ମିଖାଏ ଅଟନ୍ତି, ଯେଉଁମାନେ ପରମେଶ୍ୱର ଯେ କଣ ଅବଗତ କରାନ୍ତି ତାହା ଆମମାନଙ୍କୁ ଜଣାଇବେ, ଧ୍ୟାନ ଦିଅନ୍ତୁ। ସେହି ହେତୁ ସେମାନେ ତାଙ୍କୁ ସେଠାକୁ ଡକାଇ ଆଣିଥିଲେ, ଆଉ ସେ କହିଥିଲେ ମୋତେ ଆଜି ରାତ୍ରିର ସମୟକୁ ଦାନ କରନ୍ତୁ। ସୁତରାଂ ସେଦିନ ରାତ୍ରି କାଳରେ ପରମେଶ୍ୱର ତାଙ୍କୁ ଦର୍ଶନ ଦେଇଥିଲେ, ତତ୍ପରେ ପରଦିନ ପ୍ରାତଃ କାଳରେ ସେ ଫେରି ଆସିଥିଲେ, ଯେତେବେଳେ ଉଭୟ ରାଜା ଦୟାଦେଶ ନିକଟରେ ବସିଥିଲେ ସେ କହିଥିଲେ ଆପଣମାନେ ଅଗ୍ରସର ହେଉନ୍ତୁ, କହିଥିଲେ ଅଗ୍ରସର ହେଉନ୍ତି, ତଥାପି ଏପରି ମଧ୍ୟ କହିଥିଲେ ମୁଁ ସମଗ୍ର ଇସ୍ରାଏଲକୁ ଅରକ୍ଷକ ମେଷଗଣ ତୁଲ୍ୟ ପର୍ବତମାଳରେ ଛିନ୍ନ ଭିନ୍ନ ଦେଖିଲି। ସୁତରାଂ ଜଣେ ପ୍ରଚାରକ ପରିପାଟି ବସ୍ତ୍ରରେ ଆଚ୍ଛାଦିତ ଥାଇ ସେମାନଙ୍କୁ ଚାଲି ଆସିଥିଲେ, ପୁଣି ତାଙ୍କ ଗାଲରେ ଏକ ଶକ୍ତ ଚପୁଡ଼ା ମାରିଥିଲେ, ଆଉ ପଚାରିଥିଲେ ସଦାପ୍ରଭୁଙ୍କ ଆତ୍ମା ଆତ୍ମା ତୋତେ କହିବା ପାଇଁ ମୋ ଠାରୁ କେଉଁ ବାଟେ ଗଲେ? କହିଥିଲେ ତୁମ୍ଭେ ଯେତେବେଳେ ଫେରି ଆସିବ ତାପରେ ବୁଝିବ। ହଁ ସେପରି ସେ କହିଥିଲେ ତେବେ କଣ୍ଡଡେରି ଏହା ଶୁଣ, କହିଥିଲେ ଆମମାନେ ସମସ୍ତେ ଈଶ୍ୱରଙ୍କ ସେବକଗଣ ଅଟୁ, ଆମମାନେ ତ 400 ଜଣ, ମାତ୍ର ତୁମେ ଏକେଲା ଅଟ। ମାତ୍ର ମିଖାଏଲ କହିଥିଲେ ତୁମର ସମସ୍ୟାଟି ଯେ କି ପ୍ରକାର ଧରଣ ତାହା ମୁଁ ତୁମକୁ ଅବଗତ କରାଇବି। ଆମେନ୍। କହିଥିଲେ ମୁଁ ଦର୍ଶନଟି ଦେଖିଥିଲି, ଆମେନ୍। ସେ କହିଥିଲେ ମୁଁ ସଦାପ୍ରଭୁଙ୍କୁ ତାହାଙ୍କ ସିଂହାସନରେ ପ୍ରତିଷ୍ଠିତ ଥିବା ଦେଖିଲି, ପୁଣି ତାହାଙ୍କ ଦକ୍ଷିଣ ଓ ବାମ ପାର୍ଶ୍ୱରେ ସ୍ୱର୍ଗୀୟ ସମୁଦାୟ ସୈନ୍ୟକୁ ଉଭା ହେବାର ଦେଖିଲି। ଆଉ ଏହି ସେବକ ଜଣକ ଯେ ପ୍ରକାର ବ୍ୟବହାର ଦେଖାଇଥିଲେ, ତଦନୁସାରେ ପରମେଶ୍ୱର ତାଙ୍କ ପ୍ରତି ତାପର ବଚନ ଯେ ପ୍ରକାଶ କରିଥିଲେ ତାହା ଆମମାନଙ୍କୁ ଜଣା। ପରମେଶ୍ୱର ଯାହାକୁ ସାପ ଦେଇ ଅଛନ୍ତି ତାହାକୁ ଆପଣମାନେ ଆଶିଷ ଦେଇ ନ ପାରନ୍ତି, ପୁଣି ଯାହାକୁ ଈଶ୍ୱର ଆଶିଷ ଦେଇଛନ୍ତି ଶୈତାନ ତାହାକୁ ସାପ ଦେଇ ନ ପାରେ। ଏହା ତ ଏକ ବ୍ୟକ୍ତିଗତ ବ୍ୟାପାର ଅଟେ, କେତେ ଯେ ଦରିଦ୍ର ଆଉ କେତେ ଯେ ମୂର୍ଖତା ବିଷୟ ସେଥିରେ ସନ୍ଦେହର କୌଣସି କାରଣ ନାହିଁ, କେତେ ଯେ ଅପବିତ୍ର ଆଉ କେତେ ଅଶିକ୍ଷିତ ସେଥିରେ କିଛି ଜାୟସ ନାହିଁ। କାରଣ ଈଶ୍ୱର ଯାହାକୁ ଆଶୀର୍ବାଦ କରି ସାରିଛନ୍ତି ସେ ଆଶିଷିତ ଅଟେ, ଯାହାକୁ ଈଶ୍ୱର ସ୍ଥାପିତ କରିଅଛନ୍ତି ସେ ତ ସ୍ଥାପିତ ଅଟେ। କେବଳ କଣ ଭଲ ଆଉ କଣ ମନ୍ଦ ତାହାର ଭିନ୍ନତା ଜଣାଯାଇଥାଏ। ମିଖାୟ ଭଲ ରୂପେ ଆଉ ନିଃସନ୍ଦେହ ରୂପେ ବୁଝିଥିଲେ ଯେ ସେହି ପ୍ରଚାରକ ମାନଙ୍କ ସହିତ ଯେ ଥିଲା ସେ ଜଣଙ୍କ ପ୍ରଭୁ ଆଦୌ ନୁହନ୍ତି, ତଥାପି ସେହି ପ୍ରଚାରକ ମାନଙ୍କ ସହିତ କଣ ହୋଇଥିଲା, ସେମାନେ ଯେ କଣ କରିଥିଲେ ତାହାକୁ ଲକ୍ଷ୍ୟ କରନ୍ତୁ। ସେମାନେ ଉତ୍ତମ କିଶମ ପୋଷାକରେ ପରିଣତ ଥିଲେ, ସେମାନେ ଚିକ୍କଣ ଭୋଜନରେ ତୃପ୍ତ ଥିଲେ, ସେମାନେ ତ ଆପଣମାନଙ୍କ ଭୋଜି ଉତ୍ସବରେ ସମବେତ ହେଉଥିଲେ, ତତ୍ପରେ ସେମାନେ ଆପଣମାନଙ୍କ ଉତ୍ସବରେ ବିଭିନ୍ନ ଧରଣର ମହୋତ୍ସବ ଗୁଡାକରେ ତାବତ୍ ବ୍ୟସ୍ତ ଥିଲେ, ଯାବତ୍ ସେମାନେ ସେପରି ଧର ଏକ ସ୍ଥାନରେ ଆସି ପହଞ୍ଚି ନଥିଲେ ଯେଉଁ ସ୍ଥାନରେ ସେମାନେ ନିଜର ଧର୍ମତ ବ୍ୟତୀତ ଅନ୍ୟ କିଛି କଥା ଜାଣୁନଥିଲେ। ଆଉ ବାଇବଲ ଏପରି କହିଥାଏ ଯେ ମିଖାୟ ସେ ତ ଦର୍ଶନ ଆଡ଼କୁ ଯେତେବେଳେ ନିରୀକ୍ଷଣ କରିଥିଲେ ସେ କହିଥିଲେ ପରମେଶ୍ୱର ଏପରି ପଚାରିଥିଲେ କିଏ ସେହି ସ୍ଥାନକୁ ଯାଇ ଆହବକୁ ପ୍ରତାରଣା କରିବ। ତତ୍ପରେ ଏକ ମିଥ୍ୟାବାଦୀ ଆତ୍ମା କହିଥିଲା ମୁଁ ଯାଇ ତାହାର ସମସ୍ତ ଭାବାଦୀଙ୍କ ମୁଖରେ ମିଥ୍ୟାବାଦୀ ଆତ୍ମା ହେବି, ଆଉ ସେମାନଙ୍କ ଦ୍ୱାରା ଆହବଙ୍କୁ ଫୁସଲାଇବି, ପୁଣି ଈଶ୍ୱରଙ୍କ ବଚନ ସଫଳ ହେବା ଅଭିପ୍ରାୟରେ ମୁଁ ଆହବଙ୍କୁ ସେହି ସ୍ଥାନକୁ ଘେନିଯିବି। ଆଉ ଏକାଧିକ ବ୍ୟକ୍ତିଗଣ ଆଜିକାଲି ଶ୍ରବଣ କରୁଛନ୍ତି, ତତ୍ପରେ ସନ୍ଦେଶ ବିଷୟଟି ଏହାକୁ ମୁଁ ପସନ୍ଦ କରେ। ପୁଣି ପରମେଶ୍ୱରଙ୍କ ବଚନକୁ ସ୍ୱୀକାର କରିବା ପରିବର୍ତ୍ତେ ଅଧିକାଂଶ ବ୍ୟକ୍ତି ପ୍ରବଞ୍ଚକ ଆତ୍ମା ଗୁଡାକ କଥାକୁ ଶୁଣୁଅଛନ୍ତି। ଆତ୍ମା ଗୁଡାକ ଏମାନେ ତ ଜଗତ ମଧ୍ୟରେ ବାସ କରି ରହିଛନ୍ତି, ଏମାନେ ଶୈତାନ ଗୁଡାକ ଅଟନ୍ତି, ଆଉ ଏମାନେ ବିଭିନ୍ନ ସ୍ଥାନକୁ ଯାଉଛନ୍ତି, ପୁଣି ସେବକଗଣଙ୍କ ମଧ୍ୟକୁ ପୁଣି ଲୋକମାନଙ୍କ ମଧ୍ୟକୁ ପ୍ରବେଶ କରୁଛନ୍ତି, ଏମାନେ ମଣ୍ଡଳୀର ସଦସ୍ୟମାନଙ୍କ ମଧ୍ୟକୁ ପ୍ରବେଶ କରିଥାନ୍ତି, ଏମାନେ ଉତ୍ତମ ସ୍ୱଭାବ ବିଶିଷ୍ଟ ଲୋକମାନଙ୍କ ମଧ୍ୟକୁ ପ୍ରବେଶ କରିଥାନ୍ତି। ତତ୍ପରେ ପ୍ରବଞ୍ଚନ ମଧ୍ୟକୁ ପ୍ରେରିତ ହେବା ନିମନ୍ତେ ଏମାନେ ସେମାନଙ୍କୁ ପଥ କଢାଇଥାନ୍ତି, ତତ୍ପରେ ଏମାନେ ବିଷୟ ଗୁଡାକୁ ପ୍ରକାଶ କରିଥାନ୍ତି, ସେଗୁଡାକୁ କାର୍ଯ୍ୟକାରୀ କରିଥାନ୍ତି, ପୁଣି ସେ ବିଷୟ ଗୁଡାକୁ ଶିଖାଇଥାନ୍ତି, ପୁଣି ସେଗୁଡାକୁ ଅଭ୍ୟାସ କରାଇଥାନ୍ତି। ମାତ୍ର ସେହି ସବୁ ବିଷୟ ଈଶ୍ୱରଙ୍କ ବଚନର ବିରୋଧୀ ହୋଇଥାଏ। ଆଜିକାଲିର ସେବକଗଣ ସେମାନଙ୍କ ସହଭାଗିତାର ସଦସ୍ୟମାନଙ୍କୁ ତାସ୍ ଖେଳିବାକୁ ମଣ୍ଡଳୀ ଗୁଡାକ ମଧ୍ୟରେ ତାସ୍ ଖେଳିବାକୁ ଅନୁମତି ଦିଅନ୍ତି, ସେମାନଙ୍କ ମଧ୍ୟରୁ ଅନେକ ସେପରି କରିଥାନ୍ତି। ପୁଣି ଏହାର ସବୁକିଛି ବିଷୟକୁ ଯେ କେବଳ କ୍ୟାଥୋଲିକ ମାନେ କରନ୍ତି ସେପରି ନୁହେଁ, ଅଧିକାଂଶ ପ୍ରୋଟେଷ୍ଟାଣ୍ଟ ଗଣ ସୁଦ୍ଧା ତଦ୍ରୁପ କର୍ମକୁ କରିଥାନ୍ତି। ସେମାନେ ଯେକୌଣସି ବିଷୟର ବଦଳୀକରଣ କାର୍ଯ୍ୟକୁ ସମ୍ପନ୍ନ କରିବାକୁ ଚେଷ୍ଟା କରିଅଛନ୍ତି, ସେମାନେ କୌଣସି ନୂତନ ପ୍ରକାର ଯୋଜନାକୁ ଗ୍ରହଣ କରିବାକୁ ଚେଷ୍ଟା କରିଛନ୍ତି। ପବିତ୍ର ଆତ୍ମାଙ୍କ ସ୍ଥାନକୁ ଅସ୍ୱୀକାର କରିବା ଅଭିପ୍ରାୟରେ ସେମାନେ ଶିକ୍ଷାକୁ ଗ୍ରହଣ କରିବାକୁ ଚେଷ୍ଟା କରିଛନ୍ତି, ଆଉ ଆପଣମାନେ ଏହାକୁ ସେପରି ଆଦୌ କରିବାକୁ ସକ୍ଷମ ହେବେ ନାହିଁ। ଆପଣମାନଙ୍କର ଉକ୍ତ ବ୍ୟକ୍ତି ଯେ କେତେ ଅଧିକ ଶିକ୍ଷିତ ହୋଇଥାନ୍ତି ନା କାହିଁକି ସେଥିରେ କିଛି କହିବାର ନାହିଁ, ତଥାପି ଆପଣ ତାହା ଆଦୌ କରିପାରିବେ ନାହିଁ। ତାଙ୍କ ନିମନ୍ତେ ଶିକ୍ଷିତ ହେବା ବିଷୟଟି ଅତ୍ୟୁତ୍ତମ କଥା, ସେପରି ବିଷୟକୁ ମୁଁ ଚିନ୍ତା କରିଥାଏ, ତଥାପି ତା ସହିତ ଯଦି ପବିତ୍ର ଆତ୍ମାଙ୍କୁ ଲାଭ କରିନଥାନ୍ତି ତେବେ ତାଙ୍କର ଶିକ୍ଷାଟି ତାଙ୍କର କୌଣସି ଉପକାର କରିବ ନାହିଁ। ଶିକ୍ଷାଟି ତାହା ତ ପବିତ୍ର ଆତ୍ମାଙ୍କର ନେତୃତ୍ୱ ସ୍ଥାନକୁ କୌଣସି ପ୍ରକାର ଗ୍ରହଣ କରିବ ନାହିଁ। ଆମେନ୍। ଧ୍ୟାନ ପ୍ରଦାନ କରନ୍ତୁ, ସେମାନେ ଏହାର ପରିବର୍ତ୍ତେ ପୂର୍ବେ ଆମେମାନେ ଜାଣିଥିବା ଅନୁସାରେ ପୁରାତନ କାଳ ଅନୁଭୂତି ଅନୁସାରେ ସେମାନେ କରମର୍ଦ୍ଦନ କରିବା ପ୍ରଥାକୁ ଗ୍ରହଣ କରିବାକୁ ଚେଷ୍ଟା କରିଛନ୍ତି। ଆଜିକାଲି ମଣ୍ଡଳୀଟି ଆଧୁନିକ ଧରଣ ହୋଇସାରିଛି, ସେମାନେ ଚାଲି ଆସନ୍ତି, ପୁଣି ନିଜର ଦକ୍ଷିଣ ହସ୍ତର ଯୋଗ୍ୟ ସହଭାଗିତାକୁ ପ୍ରଦାନ କରିଥାନ୍ତି, ପୁଣି ସେହି ପ୍ରକାର ପନ୍ଥା ଅନୁସାରେ ସେମାନେ ଏହାକୁ ବର୍ତ୍ତମାନ ସୁଦ୍ଧା କରିଥାନ୍ତି। ତଥାପି ପୁରାତନ କାଳିଆ ଶୋକାକୁଳ ବ୍ୟକ୍ତିଗଣ ସ୍ଥାନକୁ ଏହା ଆଦୌ ଗ୍ରହଣ କରିବ ନାହିଁ, ଯେଉଁ ସ୍ଥାନକୁ ପାପୀଗଣ ଆହୁତ ହୋଇଥାନ୍ତି ପୁଣି ଈଶ୍ୱରଙ୍କ ସହିତ ଉପଯୁକ୍ତ ରୂପେ ଗମନାଗମନ କରିଥାନ୍ତି, ତାହା ହିଁ ଉପଯୁକ୍ତ ବିଷୟ। ଆଜିକାଲି ଈଶ୍ୱରଙ୍କର ଦଶମାଂଶ ଦାନ ଅଧିକାରକୁ ସେମାନେ ଗ୍ରହଣ କରି ନେବା ପାଇଁ ଚେଷ୍ଟା କରୁଛନ୍ତି, ସେମାନେ କୌଣସି ଏକ ବିଶେଷ ଧରଣର ଉପାୟକୁ ସ୍ୱୀକାର କରିବାକୁ ଯତ୍ନ କରୁଛନ୍ତି, ସେମାନେ ଏହାକୁ ଭିନ୍ନ ରୂପେ ପ୍ରସ୍ତୁତ କରିବାକୁ ଚେଷ୍ଟା କରୁଛନ୍ତି। ସେମାନେ ବାହାରି ଯାଇ ଆରାଧନାଳୟ ଗୁଡିକ ମଧ୍ୟରେ ବଙ୍କ ଖେଳକୁ ଆୟୋଜନ କରୁଛନ୍ତି, ଲଟାରୀ ଖେଳକୁ ଖେଳୁଛନ୍ତି। ପରମେଶ୍ୱରଙ୍କ ଦଶମାଂଶ ସ୍ଥାନକୁ ଲଟାରୀ ଖେଳ ଆଦୌ ଗ୍ରହଣ କରିପାରେ ନାହିଁ। ରାତ୍ରିକାଳୀନ ଭୋଜି ଉତ୍ସବ, କମ୍ବଳ ବିକ୍ରୟ, ତଥା ବିଭିନ୍ନ ପ୍ରକାର ଧରଣର ତଥା ବିଭିନ୍ନ ପ୍ରକାରର ଧାର ଉଧାରକୁ ପରିଶୋଧ କରିବା ନିମନ୍ତେ ବଣଭୋଜି ଇତ୍ୟାଦିରେ ଆୟୋଜନ କରି ଅର୍ଥ ଠୁଅ କରିବାରେ କଥା ଦଶମାଂଶ ସ୍ଥାନକୁ ଗ୍ରହଣ କରି ନପାରେ ଈଶ୍ୱରଙ୍କର ଚିରନ୍ତନ ଦଶମାଂଶ ବ୍ୟବସ୍ଥା ପୁଣି ଦାନ ପ୍ରଦାନ ବ୍ୟବସ୍ଥାକୁ ଏଗୁଡ଼ିକ ଆଦୌ ଗ୍ରହଣ କରିବ ନାହିଁ। ଏହା ସତ୍ତ୍ୱେ ଆମମାନେ ସେଗୁଡ଼ାକ ସମ୍ପନ୍ନ କରିବାକୁ ଚେଷ୍ଟା କରିଚାଲିଛୁ। ଏହା କିପରି ଏକ ବିଷୟ ଅବତରିତ ହୋଇ ଆସୁଥିବା ଏହା ଏକ ପ୍ରକାର ପ୍ରବଞ୍ଚନା ଆତ୍ମାଗ୍ରହ ଗ୍ରନ୍ଥି ଈଶ୍ୱରଙ୍କ ବସ୍ତ୍ର ନିମନ୍ତେ କୌଣସି ଏକ ଭ୍ରାନ୍ତିକରଣ ବିଷୟକୁ ପ୍ରତିବାଦ କରି ପ୍ରସ୍ତୁତ କରିବାକୁ ଚେଷ୍ଟା କରୁଛନ୍ତି। ଆପଣଙ୍କ ବଚନ ନିମନ୍ତେ ପରମେଶ୍ୱର କୌଣସି ପ୍ରତିବଦଳ ବିଷୟକୁ ଆଦୌ ପ୍ରସ୍ତୁତ କରିନାହାନ୍ତି। ଏହା ତ ଅନନ୍ତ ପୁଣି ଚିରସ୍ଥାୟୀ ବଚନ ଅଟେ। ବିଶ୍ୱାସକୁ ବଦଳ କରିବା ପାଇଁ ପରମେଶ୍ୱରଙ୍କ ଠାରେ ଅନ୍ୟ କୌଣସି ଦ୍ୱିତୀୟ ପନ୍ଥା ନାହିଁ। ବିଶ୍ୱାସର ଅନ୍ୟ କୌଣସି ପ୍ରତିବଦଳ ବ୍ୟବସ୍ଥା ଆଦୌ ନାହିଁ। ଭରସା ତାହା ବିଶ୍ୱାସର ସ୍ଥାନକୁ ଆଦୌ ଗ୍ରହଣ କରିପାରିବ ନାହିଁ। ବିଶ୍ୱାସ ଏକମାତ୍ର ବିଷୟ ଅଟେ। ଏହା ତ ଏକଲା ଅବସ୍ଥିତ, ଆଉ ଏହା ଆଦୌ ଗ୍ରହଣ କରିନଥାଏ। ଭରସା ଏହାର ସ୍ଥାନକୁ ଆଦୌ ଗ୍ରହଣ କରିପାରେ ନାହିଁ। ବିଶ୍ୱାସ ପ୍ରତ୍ୟାଶିତ ବିଷୟର ମୂଳଭୂମି ଓ ଅଦୃଶ୍ୟ ବିଷୟର ନିଶ୍ଚିତ ଜ୍ଞାନ। ବୁଝନ୍ତି ତ, ଭରସା ତ ଅନ୍ୟ ଏକ ବିଷୟ, ବିଶ୍ୱାସ ଆଉ ଏକ ବିଷୟ। ଭରସା ଏହା ନିମନ୍ତେ ଆଶା କରି ରହିଥାଏ, ବିଶ୍ୱାସ ଏହାକୁ ଲାଭ କରିସାରିଅଛି। ଗୋଟିଏ ତ ବୁଦ୍ଧି ଜ୍ଞାନ ସମ୍ପନ୍ନ ଅଟେ, ପୁଣି ଅନ୍ୟଟି ଈଶ୍ୱରଙ୍କ ସିଧାସଳଖ ପ୍ରକାଶନ ଅଟେ। ଏହା ଅନ୍ୟଟିର ସ୍ଥାନକୁ ଆଦୌ ଗ୍ରହଣ କରିବ ନାହିଁ। ଆମ୍ଭେମାନେ ତ ଯତ୍ନ କରୁଅଛୁ, ତଥାପି ଏହି ସକ ବଦଳୀକରଣକୁ ଆମମାନେ ସମ୍ପନ୍ନ କରୁଛୁ। ତାରକଗଣଙ୍କୁ ପ୍ରଚାର କ୍ଷେତ୍ରକୁ ଆମମାନେ ପ୍ରେରଣ କରିବା ପରିବର୍ତ୍ତେ ବିରାଟ ଆରାଧନାଳୟ ଗୁଡାକୁ ପ୍ରସ୍ତୁତ କରିବାକୁ ଯତ୍ନ କରୁଅଛୁ। ଅନ୍ୟ ଏକ ପ୍ରକାର ପ୍ରତିବଦଳ କର୍ମ। ଆରାଧନାଳୟଟିଏ ନିର୍ମାଣ କରିବା ନିମନ୍ତେ ଯୀଶୁଖ୍ରୀଷ୍ଟ କାହାରିକୁ ଅଭିଷେକ କରିନଥିଲେ। ବାଇବଲରେ ଏହାକୁ ଆଦୌ ଅଭିଷେକ କରାଯାଇନଥିଲା। ଆମ୍ଭେମାନେ ଧର୍ମ ବିଦ୍ୟାଳୟ ଗୁଡିକୁ ସ୍ଥାପନା କରିଅଛୁ, ସେମାନେ ପ୍ରଚାରକର ସ୍ଥାନକୁ ସେହି ସବୁ ବିଷୟ ଗୁଡାକରେ ଅଧିକାର କରିବାକୁ ସୁଯୋଗ ଦିଅନ୍ତି। ଆମମାନେ ତ ଧର୍ମ ବିଦ୍ୟାଳୟକୁ ନିର୍ମାଣ କରିବାକୁ ଯୀଶୁ ଆଜ୍ଞା ଦେଇନଥିଲେ। ଏଗୁଡାକ ଅବଶ୍ୟ ଉଚିତ ବିଷୟ ଅଟନ୍ତି। ଶିକ୍ଷା ସେ ବିଷୟ ସ୍ଥାନଟି ଗ୍ରହଣ କରିବାକୁ ଚେଷ୍ଟା କରିଛି, ଏହା ତାହାକୁ ଆଦୌ ସମ୍ପନ୍ନ କରିବ ନାହିଁ। ଯୀଶୁଙ୍କର ଆଜ୍ଞା ଏପରି ଥିଲା ଯେ ତୁମମାନେ ସର୍ବଜଗତକୁ ଯାଇ ସମସ୍ତ ମାନବ ଜାତି ନିକଟରେ ସୁସମାଚାର ଘୋଷଣା କର, ଯୁଗାନ୍ତ ସମୟ ପର୍ଯ୍ୟନ୍ତ ସେପରି କରୁଥାଅ। ସୁତରାଂ ପ୍ରତିବଦଳର ଯେକୌଣସି ପନ୍ଥାକୁ ଆମମାନେ ଲାଭ କରିଥାଉ ନା କାହିଁକି, ସେଗୁଡାକ ପ୍ରକୃତ ଅସଲି ଉଦ୍ଦେଶ୍ୟ ସ୍ଥାନକୁ ଆଦୌ ଗ୍ରହଣ କରିବ ନାହିଁ। ବଦଳୀକରଣ ଏକ ପ୍ରକାର ଅନୁଭୂତିକୁ ମୁଁ କିଛି ଦିନ ତଳେ ପାଇଥିଲି। ଦାନ୍ତ ବେଦନାର ଅନୁଭୂତିକୁ ମୋ ଜୀବନରେ ମୁଁ ସର୍ବପ୍ରଥମେ ଲାଭ କରିଥିଲି। ଦାନ୍ତକୁ କାଢି ପକାଇବାକୁ ପଡିଥିଲା। ଆଜି ସକାଳେ ମୁଁ ସେହି ସ୍ଥାନରେ ଏକ କୃତ୍ରିମ ଦାନ୍ତକୁ ଲଗାଇଛି। ମୁଁ ଆଦୌ କଥା କହିପାରିନଥିଲି। ଏହା ତ ଅସଲି ଦାନ୍ତର ସ୍ଥାନକୁ ଆଦୌ ଗ୍ରହଣ କରିବ ନାହିଁ। ଆଜ୍ଞା, ସେପରି ଆଦୌ ନୁହେଁ। ହୋଇପାରେ ଆପଣମାନେ ଜଣେ ବ୍ୟକ୍ତିଙ୍କ ପ୍ରତିମୂର୍ତ୍ତିକୁ ଗ୍ରହଣ କରନ୍ତି, ଆଉ ତାଙ୍କୁ ଭଲ ଭାବରେ ପୋଷାକ ପିନ୍ଧାନ୍ତି, ପୁଣି ତାହାକୁ କାଠରେ କିମ୍ବା ଚକ୍ ଖଡ଼ିରେ ପ୍ରସ୍ତୁତ କରନ୍ତି, କିମ୍ବା ଆପଣମାନଙ୍କ ଇଚ୍ଛା ଅନୁସାରେ ଅନ୍ୟ ଯେକୌଣସି ରୂପ ଦେଇ ତାହା ପ୍ରସ୍ତୁତ କରନ୍ତି, ପୁଣି ସତର୍କତାର ସହିତ ତାହାକୁ ଲଗାଇଥାନ୍ତି। ତାହାଠାରେ ଅନୁଭୂତିର, ବିଚାର ବୁଦ୍ଧିର କୌଣସି ଜ୍ଞାନ ବୁଦ୍ଧି ଆଦୌ ମିଳେ ନାହିଁ। ତାହା କୌଣସି ଏକ ପ୍ରକୃତ ମନୁଷ୍ୟ ସ୍ଥାନକୁ ଆଦୌ ଗ୍ରହଣ କରିବ ନାହିଁ। ପୁଣି କୌଣସି ଏକ ଅଜ୍ଞାନୀ ପରିବର୍ତ୍ତନଶୀଳ ବ୍ୟକ୍ତି ଯିଏକି ସେହି ସ୍ଥାନକୁ ପ୍ରବେଶ କରି ଆସି ଏପରି କହିଥାଏ, ମୁଁ ମଣ୍ଡଳୀର ସଦସ୍ୟକୁ ଗ୍ରହଣ କରିଛି, ତାହା ଭଲ କର୍ମ କରିବାକୁ, ଭଲ ମନୁଷ୍ୟଟି ହେବାକୁ ଯତ୍ନ କରିବ। ଏହା ତ ଈଶ୍ୱର ପ୍ରେରିତ ପବିତ୍ର ଆତ୍ମାଙ୍କ ପ୍ରକୃତ, ପୁଣି ପ୍ରାଚୀନ ସମୟ ପରିବର୍ତ୍ତନ ସ୍ଥାନକୁ ଆଦୌ ଗ୍ରହଣ କରିବ ନାହିଁ, ଯାହାକି ଜଣେ ବ୍ୟକ୍ତିଙ୍କୁ ସର୍ବାନ୍ତକରଣ ପରିବର୍ତ୍ତନ କରି ପକାଇଥାଏ। ଏହା ତାହାକୁ ଆଦୌ କରିବ ନାହିଁ, ଯେହେତୁ ତା ମଧ୍ୟ ଜୀବନର ସତ୍ତା ଆଦୌ ନାହିଁ। ତାହାକୁ ଜୀବନଦାନ କରିବା ପାଇଁ ସେପରି କୌଣସି ଉପକରଣ ବ୍ୟବସ୍ଥା ଆଦୌ ନାହିଁ। ଏଠାରେ କିଛି ଦିନ ତଳେ ମୁଁ ସେହି ଶ୍ରେଷ୍ଠ ମୂର୍ତ୍ତିକାରଙ୍କୁ ଦେଖିଥିଲି, ଯିଏକି ମୂଷାଙ୍କ ପ୍ରତିମୂର୍ତ୍ତିକୁ ନିର୍ମାଣ କରିଥିଲେ। ତାଙ୍କର ନାମକୁ ମୁଁ ଆଦୌ କହି ନପାରେ, ସେ ଜଣେ ଗ୍ରୀଷ୍ମ ମୂର୍ତ୍ତିକାର ଥିଲେ। ଏହା ତାଙ୍କର ଜୀବନକୁ ବାଜି ଲଗାଇଥିଲା। ପୁଣି ସେ ଏହାକୁ ଏପରି ନିର୍ମାଣ କଲା ଉତ୍ତାରେ ସେ ଏହାକୁ ଯେତେବେଳେ ନିଖୁଣ୍ଟ ପ୍ରକୃତିସ୍ଥ ବୋଲି ବିଚାର କରିଥିଲେ, ତତ୍ପର ସେ ଏପରି ଉଲ୍ଲସିତ ହେଉଥିଲେ ଯେ ସେ ପ୍ରତିମୂର୍ତ୍ତିର ଯାନ ଉପରେ ଏକ ଶକ୍ତ ପ୍ରହାର କରିଥିଲେ, ଆଉ କହିଥିଲେ, ହେ ମଶା, କଥା କୁହ। ଏହା ସେପରି ଅସଲି ପରି ଦେଖିବାକୁ ମିଳିଥିଲା। ଏହାକୁ ସେପରି ଭାବରେ ନିର୍ମାଣ କରାଯାଇଥିଲା ଯେ ଏହା ଏକ ଅସଲି ମୂର୍ତ୍ତି ହୋଇ ଦେଖାଯାଇଥିଲା। ପରିଶେଷରେ ତା ମଶାଙ୍କର ଅସଲି ନକ୍ସାକୁ ପ୍ରକାଶ କରିଥିଲା। ଏହା ତାଙ୍କର ବିଚାର ବୁଦ୍ଧିରେ ସେ ପ୍ରକାର ବିଷୟକୁ ପ୍ରସ୍ଫୁଟିତ କରିଥିଲା। ତେଣୁ ଏହି ମୂର୍ତ୍ତିଟି ଯେ ଅନୁଭୂତିର ଚେତନାକୁ ଲାଭ କରିଛି, ଏପରି ଭାଳି ସେ ନିଜ ମାର୍ତୁଲରେ ତାହାକୁ ଏକ ଶକ୍ତ ପ୍ରହାର କରିଥିଲେ। ମଣ୍ଡଳୀର ଅବସ୍ଥାକୁ ଏହା ଆମର ବୁଦ୍ଧି ବିଚାର ମଧ୍ୟରେ ପ୍ରସ୍ତୁତ କରିଥାଏ। ଆପଣମାନେ ଯେ କେତେ ପ୍ରତିବଦଳ ବ୍ୟବସ୍ଥାକୁ ଗ୍ରହଣ କରନ୍ତି, ଆପଣ ଯେ କେତେ ବୃହତ୍ତର ଦଳକୁ ଅଧିକାର କରିଥାନ୍ତି, ଆପଣମାନେ ନିଜର গীত গুড়া কত মধুর কণ্ঠে গান করে থাকে না কী আপনার দলটি কত সুন্দর বস্ত্র গুড়াকরে পরিচিত হয়ে থাকে না কী আপনার কত অধিক রূপে তাহা পুড়ি অন্যটি সফল করে থাকে না কী আপনার বিবাদ করে পারতি অনুভব করে পারতি অন্য যা কিছু কর্ম করতে অন্য যা কিছু কর্ম করে পারতি সত সেতরে কিছু যায় আসে না মাত্র যাবৎ প্রভু শ্রীখ্রীষ্ট সেই মণ্ডলী মধ্যে পবিত্র আত্মাঙ্ক রূপে অবতরিত হয়ে ন আসতে পুড়ি নূতন জন্ম প্রাপ্তির অনুভূতি দান ন করতে এহা জীবনর সত্তা কু আদৌ হাসল করিব নাহি এহা ঈশ্বরঙ্ক বাক্য স্থানকু আদৌ গ্রহণ করিব নাহি ঈশ্বরঙ্ক বচন একমাত্র থাই সুস্থি রহিথান্তি মিখায় বচনকু লাভ করিথিলে সে যে বচনকু লাভ করিথিলে তাহাকু সে জানিথিলে সে লিখিত আকারে থিবা বচনকু লাভ করিথিলে যে ইয়াকু এক দর্শন মাধ্যমে সুদ্ধা লাভ করিথিলে আপনার বচনরে ঈশ্বর যে কোন কহিথিলে সে কথাকু সে বুঝিথিলে দর্শন মাধ্যমে ঈশ্বর যে কোন নির্দেশ দেই কহিথিলে তাহলে সে জানিলে সে উভয়ে একত্রিত হয়েছিলেন এহা যে সত কথা লা তাহলে সে জানিলে সেহেতু সে আদৌ ভয়ভীত হয়ে নথিলে মাত্র এই প্রবঞ্চক আত্মাটি এহা যে আজিকাল কি প্রকার ধরণ কর্ম সম্পন্ন করেছি তাহলে ধ্যান দিয়ন্তু অধিক কিছু মন্ডলীর সদস্যগণ প্রস্তুত করা নিমন্তে মন্ডলীর সকল সদস্যক সুপরিচরিত্র সুচরিত্রবান করে গঠন করা নিমন্তে এহা তো পবিত্র আত্মাঙ্ক শিক্ষার সবু প্রকার সুরক্ষার প্রবন্ধক উলঙ্ঘন করে সেগুলাকে প্রতিহত করিবার তৎপর হয়ে পড়েছি এহা বাহারে আরাধনার নিম্ন ভাগরে সদস্যগণকু প্রীতিভোজনরে একত্রিত হেবাকু অনুমতি দেইথায় যে স্থানে সেমানে ক্ষয়কসর সুদ্ধা করিথান্তি এহা তো কদাপি সাহায্য প্রদান করিব নাহি উপর কুঠরীর প্রতিবদলকু গ্রহণ করিব নাহি যে স্থানে পবিত্র আত্মাঙ্কু লাভ করিবা নিমন্তে সেমানে প্রার্থনা করুথিলে এহা নারীগণকু সমবেত হেবাকু পুরি থট্টা পরিহাস করিবাকু তথা বিভিন্ন অশোভনীয় আচরণ গুড়াকু সম্পন্ন করিবাকু অনুমতি দেইছি পুরি তহি মধ্যে অন্য কেই নথাই কেবল একাধিক পরিহাস গণ লাভ করিয়াছি এয়া প্রার্থনা সভা স্থান কু আদৌ গ্রহণ করিব নাহি মহিলা গণ সেমানে যেপরি কদর্য রূপে সাজি বাহারকু বাহারন্তি পুনি আজিকালির পরিপাটি সাজি হন্তি এয়া অতি অশোভনীয় অটে যে মন্তব্যটি ভাই নেভিল প্রদান করে প্রকাশ করেছিলেন তাহাকে মু শুনিছিলি যেপরি কহিছিলে আমেরিকার এই দুর্বল লোক গুড়াক কহিছিলে সেমানে নিজের বস্ত্র গুড়াক সমুদ্র পার দেশ গুড়াক ত প্রেরণ করন্তি তাহি সত্য কথা অটে সেমানে নিজ নিজের অন্তবস্ত্রকু এবং তড়ি গুড়াক পিঁধি চারিআড়ক ভ্রমণ করিথান্তি সেমানে অটন্তি তাহাই সত্য কথা সেমানে নিশ্চিত রূপে সেগুড়াক প্রচারকগণ দেইথান্তি কারণ প্রচারক মানে হ্যাঁ লোক গুড়াক পুরি অন্য রাষ্ট্রর মূর্তি পূজক গণ সে বস্ত্র গুড়াক পিঁধু আসন্তি মাত্র এই স্থানের সে লোক গুড়াক সেগুড়াক বিনু জীবনযাপন করুছন্তি সেমানে যে ইয়াকু পছন্দ করিথান্তি এপরি অনুভব করা যাউছি সেই স্থানরে কৌশ এক বিষয় অবশ্য অনিয়মিত হয়ে রয়েছে আর সে বিষয় খেয়ে আপনার পরিচিত করাইবি পুরি তাহা তো যীশু খ্রিস্টঙ্ক সুসমাচার প্রচার করিবার বিষয় অটে এহা তো সেই ভূত গুড়া কটন্তি যে আপনার মানুষ নির্বস্ত্র করে পকাই থাকে বাইবল মধ্যে অন্য কে দ্বিতীয় ব্যক্তি ন হই কেবল সেই জনক মাত্র ব্যক্তি থিলে যে কি আপনার শরীরর বস্ত্র গুড়া কু চিরি পকাইলে আউ সেই ব্যক্তি জনক ভূতাত্মাগ্রস্ত করেছিল পুনি আজিকালি সে এক প্রকার কোমল স্বভাব বিশিষ্ট হয়ে দেখা দেয় যেপরিক সে অতি সামাজিক জীব অটে যেপরিক সে উত্তম স্বভাব বিশিষ্ট জীব অটে যেপরিক কি এহা অতি উত্তম প্রকার বিষয় অটে এহা তো অতি শীতল পাগর পরিচয় অটে পুনি আপনার নিজের বস্ত্র গুলাকু যেতবে খোলি পকাই থাকে এ আপনার মানুষ সুদ্ধা শীতল করে পকাইব পুরুষ জনক অগড়া মধ্যে চলাবলা করে থাকে আর অর্ধনগ্ন অবস্থা রয়ে থাকে পুনি জন মহিলা সুদ্ধা সেপরি অবস্থা রয়ে থাকে কাহিকি আপন মানে সেপরি আচরণ কু এথিপাই করন্তি কারণ এক কুকুর তো সম্মান রহিছি সত মাত্র এমানঙ্কর তিলে মাত্র আত্মসম্মান নাহি এক কু আর এক প্রতি সেমানঙ্কর তিলে মাত্র সম্মান নাহি এহার কারণটি কোন মু আপন মানঙ্কু আঘাত দেবাকু চেষ্টা করু নাহি এহা যে ভূতাত্মগ্রস্ত অবস্থার লক্ষ্য অটে তা মু আপন মানঙ্কু বুঝাইবা মতে কেবল যত্ন করুছি আপন মানে প্রবঞ্চক আত্মগ্রাক তো সমান কইছন্তি যে কি আপন মানঙ্কু এপরি কউছি যে তাহা উপযুক্ত কথা মাত্র তাহা প্রকৃতরে মিথ্যা কথা অটে গহম বিজয়টি কেবল গহম হি উৎপন্ন করিব তেণু আপন জনে খ্রিস্টান যদি হয়ে থাকে তবে আপন সে প্রকার ব্যবহার কু আদৌ করিবে না আপন এহা কু আদৌ করি পারন্তি না আপন এক বিদ্যা বুদ্ধি যুক্ত বিশ্বাস কু লাভ করিথিলে তেণু কই থাকে বাইব্রহাম মু বাইবল কথা কু বিশ্বাস করে আপন জীবনে পরি কই থাকে যে আপন সেপরি বিশ্বাস করি না থাকে আমেন প্রবঞ্চক আত্মা গুড়াক ঈশ্বরঙ্ক বাক্য কু উদ্ধৃত করুছন্তি মিখায় জানিছিলে যে সে কি প্রকার স্থানে দণ্ডায়মান অটন্তি তাকে সে জানিছিলে সে তো ঈশ্বরঙ্ক বচনকু লাভ করিছিলে ସେ ଜଣେ ଅପରିଚିତ ବ୍ୟକ୍ତି ଥିଲେ, କେହି ହେଲେ ତାଙ୍କୁ ଆଦୌ ପସନ୍ଦ କରୁନଥିଲେ, ଯେହେତୁ ସେ ସତ୍ୟ କଥା କହୁଥିଲେ। ଯଦ୍ୟପି ସେମାନେ ଅନ୍ୟ ପ୍ରଚାରକଙ୍କୁ ପସନ୍ଦ କରୁଥିଲେ, ମାତ୍ର ତାଙ୍କୁ ଆଦୌ ପସନ୍ଦ କରୁନଥିଲେ। ତତ୍ପରେ ଅନ୍ୟ ଏକ ଘଟଣା ସେତେବେଳେ ଘଟିଥିଲା, ଯେ କେହି ବ୍ୟକ୍ତି ଯାହାଙ୍କର ଈଶ୍ୱରଙ୍କ ସହବର୍ତ୍ତୀ ତାର ସମ୍ପର୍କତା କିଛିଟା ଅନୁଭୂତ ଥିଲା, କିମ୍ବା କେହି ଜଣେ ନାରୀ ଯାହାଙ୍କ ସେପରି ଧରଣର କିଛିଟା ଅନୁଭୂତି ଥିଲା, ସେ ଯେ କିଛିଟା ପରିମାଣର ଆବେଗପୂର୍ଣ୍ଣ ଅନୁଭବକୁ ନିଶ୍ଚିତ ଭାବେ ଲାଭ କରନ୍ତି, ସେପରି ଜଣେ ଉକ୍ତିକୁ ମୁଁ ବିଶ୍ୱାସ କରିଥାଏ। ପୁଣି ଚିନ୍ତା କରିଥାଏ, ମୁଁ ଏହାକୁ ପ୍ରକୃତରେ ବିଶ୍ୱାସ କରିଥାଏ, ଆଉ ତାହା ହିଁ ସତ୍ୟ କଥା। ତଥାପି ଏହା ଯେ କିପରି ଥିଲା ବିଷୟ, ତାହାକୁ ଆପଣମାନେ ଜାଣନ୍ତି କି? ପବିତ୍ର ଆତ୍ମାଙ୍କ ବାପ୍ତିସ୍ମର ଉଦ୍ଦେଶ୍ୟରେ ସେମାନେ ଆବେଗପୂର୍ଣ୍ଣତାର ବିଷୟକୁ ସ୍ୱୀକାର କରିଛନ୍ତି। ସେମାନେ ତ ଭୀଷଣ ରୂପେ ଚିତ୍କାର କରିବାର କଥାକୁ ଲାଭ କରିଛନ୍ତି, ପୁଣି ଏହା ସହିତ ଅନ୍ୟ କୌଣସି ବିଷୟ ସମ୍ପର୍କିତ ନୁହେଁ। ଚିତ୍କାର କରୁଥିବା ଯୋଗୁଁ ଆପଣମାନେ ପୂର୍ବାପେକ୍ଷା ଅଧିକ ପବିତ୍ର ହୋଇ ଜୀବନ ନିର୍ବାହ କରିଥାନ୍ତି, ତତ୍ପରେ ଯାଇ ଆପଣମାନେ ଆଶ୍ୱସ୍ତି ଲାଭ କରିବେ। ଆବେଗପୂର୍ଣ୍ଣ ବିଷୟ ଗୁଡାକ ନିଶ୍ଚିତ ରୂପେ ଉତ୍ତମ ଧରଣ ବିଷୟ, କାରଣ ଶାରୀରିକ ବ୍ୟାୟାମ ଅଳ୍ପ ବିଷୟରେ ଲାଭଜନକ, ମାତ୍ର ପ୍ରବଞ୍ଚକ ଆତ୍ମା ଗୁଡାକ ପବିତ୍ରତାର ଲୋକମାନଙ୍କ ଦଳକୁ ଜୟଯୁକ୍ତ କରିଛି। ପୁଣି ଏହାରି ଉପରେ କେବଳ ଭରସା କରି ରହିବା ପାଇଁ ଏମାନେ ସେମାନଙ୍କ ଅଧିକାର କରିଛନ୍ତି, କାରଣ ସେମାନେ କେବଳ ଚିତ୍କାର କରିପାରନ୍ତି, କିମ୍ବା ସେମାନେ ଯେହେତୁ ନାଚିପାରନ୍ତି, ଯଦି ସେମାନେ କେବଳ ଆବେଗପୂର୍ଣ୍ଣ ଅନୁଭୂତିକୁ ପ୍ରକାଶ କରିପାରନ୍ତି। ସେହି ସ୍ଥାନରେ ଉପସ୍ଥିତ ଥିବା ସେ ବୃଦ୍ଧ ବ୍ୟକ୍ତି ଜଣକ ସକଳ ଭାବବାଦୀମାନଙ୍କ ମଧ୍ୟରେ ସର୍ବଶ୍ରେଷ୍ଠ ଭାବବାଦୀ ଜଣକ, ପ୍ରଚାରକଗଣଙ୍କ ମଧ୍ୟରେ ସୁନାମଧନ୍ୟ ପ୍ରଚାରକ ଜଣକ, ସେ ଯେ ଆପଣଙ୍କ ବାକ୍ୟରେ ନିରାଟ ଯଥାର୍ଥ ଥିଲେ, ଏଥିରେ ସେ ସୁନିଶ୍ଚିତ ରୂପେ ଏପରି ନିଶ୍ଚିତ ଥିଲେ ଯେ ସେ ଆପଣ ନିମନ୍ତେ ଏକଦା ସିଂହ ପ୍ରସ୍ତୁତ କରିଥିଲେ, ପୁଣି ଚାରିଆଡ଼କୁ ନାଚି ବୁଲିଥିଲେ, ତତ୍ପରେ ସେ ଅତି ନିରାଟର ବିରାଟ ପ୍ରଦର୍ଶନକୁ ପ୍ରସ୍ତୁତ କରିଥିଲେ, ସେ ଅରାମୀମାନଙ୍କ ସକଳ ସେନାକୁ ତଦ୍ୱାରା ଭୁସି ପକାଇ ସେମାନଙ୍କୁ ରାଜ୍ୟରେ ଯେ ତଡ଼ିଦେବେ, ଏପରି ସେ କହିଥିଲେ। ମାତ୍ର ଏହା ଏକ ପ୍ରକାର ମିଥ୍ୟା କଥା ହିଁ ଥିଲା। ପରମେଶ୍ୱର ବଚନ ଏକ ପ୍ରକାର ଭିନ୍ନ ଧରଣ କଥାକୁ ପ୍ରକାଶ କରି କହିଥିଲେ, ଆମେନ୍। ବୁଝନ୍ତୁ, ଆପଣମାନେ ନିଜର ପଶ୍ଚାତରେ ଯଦି ପ୍ରକୃତ ଧରଣ ଆବେଗକୁ ଲାଭ କରିଥାନ୍ତି, ତେବେ ସେହି କ୍ଷେତ୍ରରେ ଉଚିତ ରୂପେ ଯୋଗ୍ୟ ଆବେଗପୂର୍ଣ୍ଣ ଅନୁଭୂତିକୁ ଆପଣମାନେ ଲାଭ କରିପାରନ୍ତି। ସେ କ୍ଷେତ୍ରରେ ଏକ ପ୍ରକାର ଉଚିତ ଧରଣର ଆବେଗ ଆପଣଙ୍କ ଆବେଗକୁ ସଞ୍ଚାଳିତ କରିଥାଏ। ପରମେଶ୍ୱରଙ୍କ ସମ୍ମୁଖରେ ଦାଉଦ ନାଚିଥିଲେ, ପୁଣି ତାଙ୍କର ପତ୍ନୀ ତାଙ୍କୁ ପରିହାସ କରିଥିଲେ, ତତ୍ପରେ ଈଶ୍ୱର ସ୍ୱର୍ଗରୁ ଦୃଷ୍ଟିପାତ କରିଥିଲେ, ଆଉ କହିଥିଲେ, ହେ ଦାଉଦ, ତୁମ୍ଭେ ଆମ୍ଭ ହୃଦୟର ଅନୁରୂପ ଯୋଗ୍ୟ ବ୍ୟକ୍ତି ଅଟ। ତଥାପି ତାଙ୍କ ସକଳ ଚିନ୍ତାଧାରା ଉପଯୁକ୍ତ ଧରଣ ଥିଲା, ଏହାର ଅନ୍ତରାଳ ରହି ତାଙ୍କ ଜୀବନଟି ନିର୍ମଳ ଥିଲା। ଅତଏବ ଆମମାନେ ଯେ ସକଳ ଉତ୍ତେଜିତ, ଆମମାନେ ଯେ କେବଳ ଉତ୍ତେଜିତ ହୋଇ ପଡ଼ିଥାଉ, ଏହାର ଅର୍ଥ ତାହା ନୁହେଁ ଯେ ଆମେ ପରିତ୍ରାଣ ଲାଭ କରିଛୁ। ଯେହେତୁ ଆମେମାନେ ଉପାସନାଳୟକୁ ଯାଇଥାଉ, ଏହାର ଅର୍ଥ ତାହା ନୁହେଁ ଯେ ଆମେ ପରିତ୍ରାଣ ଲାଭ କରିଛୁ। ସେ ପ୍ରକାର ପ୍ରବଞ୍ଚକ ଆତ୍ମା ଗୁଡାକୁ ଆଦୌ ବିଶ୍ୱାସ କରନ୍ତୁ ନାହିଁ। ପରମେଶ୍ୱରଙ୍କ ଏକ ଅସଲି ଆତ୍ମା, ପରମେଶ୍ୱରଙ୍କ ଏକ ପ୍ରକୃତ ଯୋଗ୍ୟ ବଚନ, ତାହା ତ ଈଶ୍ୱରଙ୍କ ସତ୍ୟ କଥା ଅଟେ, ଯାହାକି ଈଶ୍ୱରଙ୍କ ଏକ ବୀଜ। ତାହା ଆପଣମାନଙ୍କ ଜୀବନରେ ଈଶ୍ୱରଙ୍କୁ ଈଶ୍ୱର ପ୍ରଣୟତା, ସାଧୁତା, ପବିତ୍ରତାକୁ ଉତ୍ପନ୍ନ କରାଇଥାଏ। ଉତ୍ତେଜନାର ପରିଚୟଟି ଯେ କେଉଁ ସ୍ଥାନ ଆଗତ, ସେ ପ୍ରକାର ବିଷୟକୁ ଆମମାନେ ଅଧିକାଂଶ ଲୋକଙ୍କ ମଧ୍ୟ ଦେଖିଥାଉ, ତଥା ସେପରି ଅନ୍ୟାନ୍ୟ ଅନେକଗୁଡ଼ିଏ ବିଷୟକୁ ଲକ୍ଷ୍ୟ କରିଥାଉ। ସେମାନଙ୍କ ମଧ୍ୟରେ ଯେତେବେଳେ ଥଟ୍ଟା ପରିହାସ, ପୁଣି ଚୁଗୁଲି ଖୋରର ପ୍ରକୃତି ଦେଖାଯାଇଛି, ପୁଣି ଅନେକ ଗୁଡ଼ିଏ ଈଶ୍ୱର ବିହୀନତାର ଆଚରଣ ଗୁଡାକ ଦେଖିବାକୁ ମିଳୁଛି। ହେ ଭାଇ ମଣ୍ଡଳୀ ମଧ୍ୟରେ ତାହା ତ ସଲଫରିକ ଏସିଡ୍ର ମାରାତ୍ମକତାକୁ ବିସ୍ତାର କରିଛି, ଏହା ତ ପେତଶକ୍ତି ଅଟେ। ପୁରୁଷମାନଙ୍କର ଆଉ ସ୍ତ୍ରୀମାନଙ୍କର ଆତ୍ମାଟି, ଯାହାକି ସେମାନେ ପରସ୍ପର ମଧ୍ୟରେ ଏହାକୁ ଅଧିକାର କରି ରହିଛନ୍ତି, ପୁଣି ପିତାଡ଼ିତ କରିବାକୁ ଯତ୍ନ କରୁଛନ୍ତି, ତା ଏପରି କହିଥାଏ, ଏହା ଆଦୌ ଉଚିତ ବିଷୟ ନୁହେଁ, ପୁଣି ତାହା ଆଦୌ ଉଚିତ ବିଷୟ ନୁହେଁ, ପୁଣି ତାହା ଅନୁପଯୁକ୍ତ ବିଷୟ ଇତ୍ୟାଦି। ଆପଣମାନେ ଏହାକୁ ଯଦି ଅନ୍ୟଥା କରି ପକାନ୍ତି, 10 ଥରରୁ 9 ଥର ଏହା ତ ସେହି ସମାନ ବ୍ୟକ୍ତି ଅଟନ୍ତି ଯିଏକି ଉତ୍ତେଜିତ କରାଇଥାଏ, ମାତ୍ର ତାହା ଆଦୌ ଯୋଗ୍ୟ ବିଷୟ ନୁହେଁ, ଆମେନ୍। ଭାଇମାନଙ୍କ ମଧ୍ୟରେ ଭିନ୍ନତା ବିଷୟକୁ ଈଶ୍ୱର ଘୃଣା କରନ୍ତି, ତେଣୁ ଭଦ୍ର ବ୍ୟବହାର କରନ୍ତୁ, ପବିତ୍ର ହୋଇ ରହନ୍ତୁ, ଈଶ୍ୱରଙ୍କୁ ସ୍ନେହ କରନ୍ତୁ, ତାହାଙ୍କ ସହଗତରେ ଲାଗି ରହନ୍ତୁ। ଆପଣଙ୍କ ଜୀବନ ବାଇବଲ ସହିତ ଯେ ସମ୍ପୂର୍ଣ୍ଣ ରୂପେ ଜଡିତ ହୋଇ ରହିଛି, ଏହାକୁ ଆପଣମାନେ ଯେତେବେଳେ ବୁଝିଥାନ୍ତି, ହୃଦୟର ଶୁଦ୍ଧତା ସହିତ, ବିଚାର ବୁଦ୍ଧିର ପବିତ୍ରତା ସହିତ, ଆପଣ ଭାଇ ସହିତ ପ୍ରେମର ସମ୍ପର୍କ, ଈଶ୍ୱରଙ୍କ ରାଜ୍ୟକୁ ଉନ୍ନତି କରିବା ନିମନ୍ତେ ଆପଣ ସଯତ୍ନକୁ ପ୍ରଚେଷ୍ଟା କରିବା ବିଷୟକୁ ଜାଣିଥାନ୍ତି, ପୁଣି ସୁଚରିତ୍ର ରୂପେ ପୋଷାକ ପରିଚ୍ଛଦରେ ସଜ୍ଜିତ ରହିବା, ଉତ୍ତମ ଆଚରଣ ସହିତ ବସବାସ କରିବା, ଉପଯୁକ୍ତ ସ୍ଥାନକୁ ଯାଞ୍ଚ କରିବା ଇତ୍ୟାଦି ଯଦି ସମ୍ପୂର୍ଣ୍ଣ କରନ୍ତି, ତେବେ ଯାଇ ଆବଶ୍ୟକ କରୁଥିବା ସକଳ ପ୍ରକାର ଉତ୍ତେଜନାକୁ ଆପଣମାନେ ପାଇପାରନ୍ତି, ଆଉ ପ୍ରତ୍ୟେକ ଜଣ ଏହାକୁ ବିଶ୍ୱାସ କରିବେ। ଯୀଶୁ କହିଥିଲେ ତୁମମାନେ ପୃଥିବୀରେ ଲବଣ, କିନ୍ତୁ ଲବଣ ଯଦି ସ୍ୱାଦ ବିହୀନ ହୁଏ ତେବେ ତାହା କାହିଁରେ ଲବଣତା ଯୁକ୍ତ ହେବ, ତାହା କୌଣସି କାର୍ଯ୍ୟଯୋଗ୍ୟ ନୁହେଁ, କେବଳ ବାହାରେ ପକାଯାଇ ଲୋକମାନଙ୍କ ପାଦ ତଳେ ଦଳିତ ହେବା ଯୋଗ୍ୟ। ପୁଣି ଆପଣମାନେ ଯଦି କେବଳ ଲବଣ ହୋଇଥାନ୍ତି ତେବେ ଏହା ତ ଆଦୌ ଉପକାର ଯୋଗ୍ୟ ନୁହେଁ, ତଥାପି ଏଥିରେ ଆପଣ ଯଦି ସ୍ୱାଦ ଯୁକ୍ତ ରହିଥାନ୍ତି ତେବେ ତ ଆପଣ ଲବଣତ୍ୱ ଯୁକ୍ତ ଅଟନ୍ତି। ପୁଣି ଜଗତ ତୁଷାର୍ତ୍ତ ହେବ, ଆପଣମାନେ ଲବଣତ୍ୱ ଯୁକ୍ତ ହୁଅନ୍ତି, ପୁଣି ସେମାନେ ତୁଷାର୍ତ୍ତ ହେବେ। ଓହୋ, ଚମତ୍କାର କଥା! ପ୍ରବଞ୍ଚକ ଆତ୍ମା ଗୁଡାକ ଅଗ୍ରସର ହେଉଛନ୍ତି, ବେଦାତ୍ମା ଗୁଡାକ ଛଳନାର ଅଧୀନସ୍ଥ ଅଟନ୍ତି। ଦେଖନ୍ତୁ, ଆମମାନେ ଯୁଗାନ୍ତ ସମୟରେ ଉପନୀତ, ଆମମାନେ ଶେଷ ସମୟରେ ଉପସ୍ଥିତ। ଏହି ଜଗତଟି ଆପଣ ଶେଷାଂଶରେ ଆସି ଉପସ୍ଥିତ ହେବାକୁ ପ୍ରସ୍ତୁତ, ଠିକ ସେପରି ଏକ ଧମକା ଯୁକ୍ତ ପିଣ୍ଡ ପରି ଯାହାକି ଏହି ଦିନମାନଙ୍କରେ କୌଣସି ଏକ ସ୍ଥାନରେ ବିସ୍ଫୋଟ ହେବାକୁ ଯାଉଛି। ତତ୍ପରେ ଏଥିରୁ ଜ୍ୱଳନ୍ତ ଅଣୁ ଗୁଡାକ ବିକ୍ଷିପ୍ତ ହେବାକୁ ଯାଉଛନ୍ତି, ଏହା ତ ଦୂଷିତ ହେବାକୁ ଯାଉଛି। ଏପରି କେହି ଜଣେ ସୁଚିନ୍ତକ ନାହାନ୍ତି ଯିଏକି ଏହାକୁ ତହିଁରୁ ଉପଶମ କରିପାରନ୍ତି। ସେମାନେ ପ୍ରକୃତରେ ସେମାନେ ପ୍ରତିଷେଧକ ଟୀକାକୁ ଅସ୍ୱୀକାର କରିଛନ୍ତି, ସେମାନେ ଚିକିତ୍ସା ବ୍ୟବସ୍ଥାକୁ ଅଗ୍ରାହ୍ୟ କରିଛନ୍ତି। କୌଣସି ଏକ ସ୍ଥାନରେ ଗଛଟିଏ ଉଠିବାକୁ ଦିଅନ୍ତୁ, ତତ୍ପରେ ତାହାକୁ ଉପଶମ କରିବା ନିମନ୍ତେ ଆପଣମାନେ ପେନସିଲିନ୍ଟିଏ କିମ୍ବା ଅନ୍ୟ କୌଣସି ପ୍ରତିକାରକ ଔଷଧକୁ ଯଦି ପ୍ରୟୋଗ ନ କରନ୍ତି ତେବେ ଫାଟିଲା ପର୍ଯ୍ୟନ୍ତ ତାହା ସଂକ୍ରମିତ ହୋଇ ବଢି ଚାଲିଥିବ। ତାହା ହିଁ ଯାହାକୁ ଏହି ପୃଥିବୀଟି କାର୍ଯ୍ୟକାରୀ କରିଛି। ଅଳ୍ପ ଦିନ ପୂର୍ବେ ଏହା ଆରମ୍ଭ ହୋଇଥିଲା, ତତ୍ପରେ ଅଧଗତି କରୁଛି। ସେମାନେ ତ ବଡ଼ ବଡ଼ ଯୋଜନା ଗୁଡାକର ଅଧିକାରୀ ହୋଇଛନ୍ତି, ତତ୍ପରେ ମିଥ୍ୟାବାଦୀ ଆତ୍ମା ଗୁଡାକ ପ୍ରବିଷ୍ଟ ହୋଇ ଲୋକ ଗୁଡାକୁ ଏପରି ସେପରି ତାହାପରି ଏପରି କହିବାକୁ ଆରମ୍ଭ କରି ସେମାନଙ୍କୁ ଭୁଲାଇବା ଲାଗିଛନ୍ତି। ଆମ୍ଭେମାନେ ତ 900ରୁ ଉର୍ଦ୍ଧ୍ୱ ସଂଖ୍ୟକ ସଂସ୍ଥା ଗୁଡିକରେ ଆବଣ୍ଟିତ ହୋଇସାରିଛୁ, ପ୍ରତ୍ୟେକଙ୍କର ବିଭିନ୍ନ ପ୍ରକାରର ମତବାଦ ରହିଛି। ସେମାନେ କହନ୍ତି ଆମମାନେ ଏହି ବିଷୟକୁ ବିଶ୍ୱାସ କରୁ, ଆମେ ବିଶ୍ୱାସ କରୁଥିବା ସବୁକିଛି ବିଷୟ ତାହା ଅଟେ। ସେମାନେ ପବିତ୍ର ଆତ୍ମାଙ୍କୁ ପ୍ରବେଶ କରିବା ସୁଯୋଗକୁ ଦିଅନ୍ତି ନାହିଁ, ସେମାନେ ଉପଯୁକ୍ତ ପନ୍ଥାକୁ ଅନୁସରଣ କରିପାରନ୍ତି ନାହିଁ। ଚିତ୍କାର କରିବା ନିମନ୍ତେ ପରମେଶ୍ୱର ଏକଦଳ ବ୍ୟକ୍ତିଙ୍କୁ ଲାଭ କରିଛନ୍ତି ଯେଉଁମାନେ କି ଚିତ୍କାର କରିପାରନ୍ତି, ତତ୍ପରେ ଅନ୍ୟମାନେ ମିଳିତ ହୋଇ ସେମାନଙ୍କ ସହିତ ଚିତ୍କାର କରିଥାନ୍ତି। କେହି ଜଣେ ବ୍ୟକ୍ତି ଯିଏକି ପରଭାଷ କଥାବାର୍ତ୍ତା କରିପାରନ୍ତି ତାଙ୍କୁ ଏମାନେ ଲାଭ କରିଛନ୍ତି, ତତ୍ପରେ ଅନ୍ୟ ସମସ୍ତେ ନିହାତି ପକ୍ଷେ ପରଭାଷାରେ କଥାବାର୍ତ୍ତା କରିବାକୁ ଅଗଭର ହୁଅନ୍ତି। ସେମାନେ ଏପରି ଆଚରଣକୁ ତାବତ୍ କରିଥାନ୍ତି ଯାବତ୍ ସେମାନେ କଣ ହୋଇଥାନ୍ତି, ପରବଞ୍ଚକ ଆତ୍ମା ଗୁଡାକ ଦ୍ୱାରା ଗ୍ରସ୍ତ ହୋଇଯାଇ ନଥାନ୍ତି, ଲୋକ ଗୁଡାକୁ ସେପରି ଧରଣର ବ୍ୟବହାର କରିବାକୁ ପ୍ରତାରିତ କରିଥାନ୍ତି, ପୁଣି ସେ ପ୍ରକାର ଆଚରଣ ସହିତ ଈଶ୍ୱରଙ୍କ ଉପସ୍ଥିତି ଆଦୌ ରହିନଥାଏ। ତତ୍ପରେ ସେମାନେ ଚାଲିଯାଆନ୍ତି, ପୁଣି ସେମାନେ ସ୍ୱ ଇଚ୍ଛାନୁସାରେ ଯେ ପ୍ରକାର ଧରଣ ଜୀବନକୁ ଯାପନ କରିବାକୁ ଇଚ୍ଛା କରିଥାନ୍ତି ସେପରି ଜୀବନକୁ ଯାପନ କରିଥାନ୍ତି, ତତ୍ପରେ ଏହାକୁ ଏକ ଖ୍ରୀଷ୍ଟିଆନର ଜୀବନ କହି ପରିଚିତ କରାନ୍ତି। ଜଗତଟି ସୁସ୍ଥିର ରହିଥାଏ, ପୁଣି ଏକଲରେ ଦେଖିଥାଏ ଆଉ କହିଥାଏ ତେବେ ତ ସେ ଆଡ଼କୁ ଟିକେ ଚାହିଁ ଦେଖ ତ, ମୁଁ ତ ସେବାଙ୍କଠାରୁ ଅଧିକ ଉତ୍ତମ ସହବର ଅଟେ। ସେଦିନ ରାତିରେ ମାଇ ଘୁଷୁରୀ ସମ୍ବନ୍ଧରେ ମୁଁ କହିଥିବା ଉଦାହରଣ ପରି ଅଟେ, ଜଣେ ପାପୀର ସମ୍ବନ୍ଧରେ ସେପରି ଅଟେ। ଆପଣମାନେ ଅଭିଯୋଗ କରିପାରନ୍ତି ନାହିଁ କେହି ଜଣେ ପାପୀ ସେ ତ ପାପୀ ହିଁ ଅଟେ, ତାହାକୁ ସୁଧାରିବାକୁ ଆଦୌ ଚେଷ୍ଟା କରନ୍ତୁ ନାହିଁ, ତାହାକୁ ଏହା ତାହା ପୁଣି ଅନ୍ୟଟି ବିଷୟରେ କହିବାକୁ ଆଦୌ ଚେଷ୍ଟା କରନ୍ତୁ ନାହିଁ। ସେ ତ ଜଣେ ପାପୀ ଆରମ୍ଭରୁ ସେ ତାହା ହିଁ ଅଟେ, ସେ ଏକ ଘୁଷୁରୀ ଆରମ୍ଭରୁ ସେ ତାହା ହିଁ ଅଟେ, ସେ କୌଣସି ଭିନ୍ନତାର ଆଚରଣକୁ ଆଦୌ ଜାଣେ ନାହିଁ। ଯଦି ସେ ସିନେମା ଦେଖିବାକୁ ଯାଏ ତେବେ ସେ ରବିବାର ଦିନ ସେ ପ୍ରେକ୍ଷାଳୟକୁ ଯାଇଥାଏ, ସେ ଫୁଟବଲ ଖେଳକୁ ଦେଖିବାକୁ ସେଦିନ ଯାଇଥାଏ, ପୁଣି ସେ ଜଣେ ପାପୀ ହୋଇଥିବାରୁ ସେ ଏହିସବୁ କର୍ମକୁ କରିଥାଏ। ତାହାର ସ୍ୱଭାବଟି ଏକ ଘୁଷୁରୀର ନ୍ୟାୟ ଅଟେ, ଏକ ଘୁଷୁରୀ ଖତକତା ମଧ୍ୟକୁ ନିଜର ଥମଣିଟିକୁ ଭର୍ତ୍ତି କରିଥାଏ, ପୁଣି ତହିଁରୁ ତାର ଭୋଜନ ପଦାର୍ଥକୁ ଖାଇଥାଏ, ପୁଣି ବିଭିନ୍ନ ପଦାର୍ଥକୁ ଖାଇଥାଏ, ଭଲ କଥା, କାରଣ ସେ ତ ଏକ ଘୁଷୁରୀ ଅଟେ। ଆପଣ ତାହାକୁ ଦୋଷ ଦେଇପାରନ୍ତି ନାହିଁ, କାରଣ ତାହା ତ ଏକ ଘୁଷୁରୀର ପ୍ରକୃତି। ଜଣେ ପାପୀର ସମ୍ବନ୍ଧରେ ଠିକ ସେହିପରି ଧରଣ ବିଷୟ ଦ୍ରଷ୍ଟବ୍ୟ, ତଥାପି ଆପଣମାନେ ଚାଲିଯାଇ ଯେତେବେଳେ ନିଜକୁ ଜଣେ ଖ୍ରୀଷ୍ଟିଆନ ବୋଲି କହନ୍ତି, ପୁଣି ତାହା ସହିତ ନିଜର ସମ୍ପର୍କ ରଖିଥାନ୍ତି, ତେବେ ତ ଆପଣ ତାଠାରୁ ଅଧିକ କିଛି ଉତ୍ତମ ନ ହୋଇ ବରଂ ତାଠାରୁ ଅଧିକ ମନ୍ଦ ଅଟନ୍ତି। ସେମାନଙ୍କ ମଧ୍ୟରୁ ବାହାରି ଆସନ୍ତୁ, ପରମେଶ୍ୱରଙ୍କ ସହିତ ଥାଇ ଜଗତରେ ଗମନାଗମନ କରନ୍ତୁ, ଚାଲିବାରେ ଦିଅନ୍ତୁ। ଆପଣମାନେ ଏହାକୁ କିପରି ଭାବରେ ଅତିକ୍ରମ କରିବାକୁ ଦିଅନ୍ତି? ଆଜିକାଲି ଅଧିକାଂଶ ବ୍ୟକ୍ତି ଏପରି କହୁଥିବା ଦ୍ୱାରା ଇତସ୍ତତ ଭ୍ରମଣ କରିଥାନ୍ତି ଆଉ କହିଥାନ୍ତି, ଆଚ୍ଛା ତେବେ ଭାଇ ବ୍ରହ୍ମ ଆପଣ ଏହାକୁ କିପରି ଭାବରେ ବିତିବାକୁ ଦିଅନ୍ତି, ଏହାକୁ ସେପରି ଭାବରେ ବିତିବାକୁ ଦିଅନ୍ତୁ, ତାହାରି ଉପରେ ଆପଣଙ୍କ ଏକାଧିକ ଈଶ୍ୱର ତତ୍ତ୍ୱ ଜ୍ଞାନ ବିଷୟକୁ ଶୁଣିଛନ୍ତି, ଏହା ସେହିପରି ଭାବରେ ଅତିକ୍ରମ କରୁ। ଏପରି ଚେଷ୍ଟା କରୁଥିବା ଯୋଗୁଁ ଅଧିକାଂଶ ବ୍ୟକ୍ତି ଝାଳ ବୁହା ପରିଶ୍ରମ କରିଥାନ୍ତି, କେତେକ ବ୍ୟକ୍ତିଙ୍କ ନିକଟକୁ ଚାଲି ଆସିଥାନ୍ତି ଆଉ କହିଥାନ୍ତି ମୁଁ ଯେପରି କିଛିଟା ବିଶ୍ଳେଷଣ କାର୍ଯ୍ୟ କରିପାରେ ସେଥିପାଇଁ ମୁଁ ଦୀର୍ଘ 40 ଦିନ ଧରି ଉପବାସରେ ସମୟ ବିତାଇବାକୁ ବରଦାସ୍ତ କରିଥିଲି। 40 ଦିନ ଉପବାସ କରିବାକୁ ଆବଶ୍ୟକ ନାହିଁ, କେବଳ ତାହାକୁ ସେହିପରି ଯିବାକୁ ଦିଅନ୍ତୁ। ଆପଣଙ୍କୁ ତ ଈଶ୍ୱରଙ୍କ ବଚନକୁ ହୃଦୟ ମଧ୍ୟରେ ବାସ କରାଇ ଜଗତକୁ ଓ ତାର ବନ୍ଧ ଅଭ୍ୟାସ ଗୁଡାକୁ ପୁଣି ପୈଶାଚିକ ଆଚରଣ ଗୁଡାକୁ ଦୂରେଇ ଦେବାକୁ ଆବଶ୍ୟକ ରହିଛି। ତାହାକୁ ଯେ କିପରି ଭାବରେ ସମ୍ପୂର୍ଣ୍ଣ କରିବା କଥା ସେ ବିଷୟ ଯୋଗୁଁ ଆପଣଙ୍କୁ ଶିକ୍ଷା ଲାଭ କରିବା ଉଚିତ ରହିଛି। ତଳକୁ ଉପରକୁ ଡିଆଁ ମାରୁଥିବା ଦ୍ୱାରା ଆପଣମାନେ ଏହାକୁ ସମ୍ପୂର୍ଣ୍ଣ କରିନଥାନ୍ତି, କିମ୍ବା 40 ଦିନ ଧରି ଉପବାସ କରି ରହିବା ଦ୍ୱାରା ଆପଣମାନେ ଏହାକୁ ଆଦୌ ସମ୍ପୂର୍ଣ୍ଣ କରିନଥାନ୍ତି। ମାତ୍ର ସର୍ବଶକ୍ତିମାନ ଈଶ୍ୱରଙ୍କଠାରେ ନିଜ ହୃଦୟକୁ ସମର୍ପିତ କରିବା ଦ୍ୱାରା ଆପଣମାନେ ତାହାକୁ ସମ୍ପୂର୍ଣ୍ଣ କରିଥାନ୍ତି। ଏକ କୋମଳମତୀ ଶିଶୁ ପରି ମୋର ସାନ ବାଳକକୁ ପଛରେ ଥିବାର ମୁଁ ଲକ୍ଷ୍ୟ କରୁଛି। ଆଜି ସକାଳେ ତାର ମା ତା ଦେହରେ ସେହି ଛୋଟ ଜ୍ୟାକେଟଟିକୁ ପିନ୍ଧାଇ ଦେଉଥିଲେ। ସେ ତାହାର କୁନି କୁନି ହାତ ଦ୍ୱୟକୁ ଅସ୍ତିନ ଭିତରେ ପୁରାଇ ଦେବାକୁ ଚେଷ୍ଟା କରୁଥିଲେ। ପିଲାଟି ତାର ହସ୍ତକୁ ଅସ୍ତିନ ମଧ୍ୟ ପୁରାଇ ପାରିନଥିଲା, କାରଣ ଏହାକୁ କିପରି ଯେ କହିବା କଥା ସେ ବିଷୟକୁ ସେ ଆଦୌ ଜାଣିନଥିଲା। ତାହାର କୁନି କୁନି ହାତକୁ କିପରି ଯେ ସେଥିରେ ପୁରାଇବା କଥା ସେ ସମୟରେ ତାହାକୁ ଶିଖାଇବା ଉଚିତ। ସେ ତ ଆପଣଙ୍କ ହାତକୁ ତହିଁରେ ପୁରାଇବା ନିମନ୍ତେ ଇଚ୍ଛା କରିଥାଏ, ତଥାପି ସେ ତାହାର ଚାରିଆଡ଼କୁ ଧନ୍ଦାଳି ହେଉଛି। ସେ ତ ଅସ୍ତିନ ମଧ୍ୟକୁ ଆଦୌ ହାତ ପୁରାଇ ପାରିନଥାଏ, ସେ ଯେ ଅସ୍ତିନ ନିକଟରେ ନାହିଁ ସେ ବିଷୟକୁ ତାହା ଜଣା। ତେଣୁ ଆପଣମାନେ ଯେତେବେଳେ ଚୁଗୁଲି କରୁଛନ୍ତି, ମିଛ କଥା କହୁଛନ୍ତି, ପୁଣି ବିଭିନ୍ନ ଧରଣର ଅପ୍ରୀତିକର ଜନକ କାର୍ଯ୍ୟ କରୁଛନ୍ତି, ସେତେବେଳେ ଆପଣଙ୍କ ଆଚରଣଟି ଯେ ଈଶ୍ୱର ପ୍ରତି ଉପଯୁକ୍ତ ଭାବେ ନାହିଁ ସେ କଥାକୁ ଆପଣ ବୁଝନ୍ତି କି? ଆପଣମାନେ ଯେ କେତେ ଅଧିକ ଉପାସନାଳୟ ଗୁଡାକୁ ଯାଇ ଯୋଗଦାନ କରିଥାନ୍ତି ତାହାକୁ ମୁଁ ଆଦୌ ଭୃକ୍ଷେପ କରେ ନାହିଁ। ମାତ୍ର ଆପଣମାନଙ୍କର ପ୍ରାଣ ଯେତେବେଳେ ପର୍ଯ୍ୟନ୍ତ ପରିବର୍ତ୍ତିତ ନୁହେଁ ଆପଣମାନେ ଅଯୋଗ୍ୟ ଅଟନ୍ତି। ହେ ଭାଇ, ତାହା ତ ପୁରାତନ ଚଳନ, ମାତ୍ର ତାହା ଭାଙ୍ଗି ପଡିବ, ଜଳି ପଡିଯିବ, ପୁଣି ଆପଣମାନଙ୍କ ପ୍ରାଣରେ ବେଦନା ଦେବ, ଏହା ହିଁ ସତ୍ୟ କଥା। ଭିତରକୁ ହାତ ପୁରାଇବାକୁ ଯତ୍ନ କରିବା ସମୟରେ ସେତେବେଳେ ସେ ଜଣକୁ ତତ୍ସମ୍ବନ୍ଧରେ ତାକୁ ନିର୍ଦ୍ଦେଶ ଦେବା ବିଷୟକୁ ଆବଶ୍ୟକ କରିଥାଏ, ହାତକୁ ତା ଭିତରେ କିପରି ପଶାଯାଏ ସେ ବିଷୟରେ ପରାମର୍ଶ ଦେବା ପାଇଁ। ତତ୍ପରେ ଆପଣଙ୍କ ଛୋଟ ଜ୍ୟାକେଟଟିର ମଧ୍ୟରେ ନିଜର ହାତକୁ ପୁରାଇବା ଉତ୍ତରେ ସେ ବୁଝିଥାଏ ଯେ ସେ ସୁରକ୍ଷିତ ଅଟେ। ନୂତନ ରୂପେ ଜନ୍ମ ଲାଭ କରିଥିବା ପ୍ରତ୍ୟେକ ଖ୍ରୀଷ୍ଟିଆନ କ୍ଷେତ୍ରରେ ଏ ପ୍ରକାର ପନ୍ଥା ହିଁ ଉପାଦାୟ ବିଷୟ। ସେ ଈଶ୍ୱରଙ୍କ ସମୀପକୁ ଯେତେବେଳେ ବାସ୍ତବତାରେ ସହିତ ଉପସ୍ଥିତ ହୋଇଥାଏ, ସେ ଈଶ୍ୱରଙ୍କ ବଚନ ସହିତ ନିଜ ଜୀବନକୁ ପରୀକ୍ଷା ନିରୀକ୍ଷା କରି ଦେଖିଥାଏ, ପୁଣି ସେ ଯେ ଏହାର ପ୍ରତିଟି ଶବ୍ଦ ସହିତ ବିଶ୍ୱସ୍ତ ଅଟେ ସେ ବିଷୟକୁ ହୃଦବୋଧ କରିଥାଏ। ସେ ଯେ ଦୀର୍ଘ ସହିଷ୍ଣୁତାକୁ ନମ୍ରତା, ଧୀରଜ, କୋମଳତା, ସାମର୍ଥ୍ୟ, ବିଶ୍ୱାସ, ପ୍ରେମ, ଆନନ୍ଦ, ଶାନ୍ତିର ଅଧିକାରୀ ହୋଇଛି ସେ କଥାକୁ ସେ ବୁଝିଥାଏ। ସେ ତରଙ୍ଗାୟିତ ସମୁଦ୍ର ପରି ଅସ୍ଥିର ହୋଇନଥାଏ, ସେ ପ୍ରତିଟି ଛୋଟ ଛୋଟ ବିଷୟ ଗୁଡାକ ବିଷୟରେ ବିଚଳିତ ହୋଇନଥାଏ। ଅସ୍ଥିର ସାଗର ପରି ଏକ ମତୁଆ ବ୍ୟକ୍ତି ପରି ସେ ବିଭିନ୍ନ ଦିଗକୁ ଲମ୍ଫ ପ୍ରଦାନ କରିନଥାଏ। ସେ ତ ସୁସ୍ଥିର ଅଟେ, ତାହାର ଅନ୍ତଃକରଣ ବିଶୁଦ୍ଧ ଅଟେ, ତାହାର ସକଳ ବିଚାରଧାରା ପବିତ୍ର ଅଟେ, ତାହାର ଅଭିଳାଷା ବିଶୁଦ୍ଧ ଅଟେ, ତାହାର ଲକ୍ଷ୍ୟ ସ୍ଥଳ ତାହାର ଲକ୍ଷ୍ୟସ୍ଥଳଟି ବିଶୁଦ୍ଧ ଅଟେ। ପୁଣି ଈଶ୍ୱରଙ୍କ ବଚନ ସହିତ ସେ ଯେ ଅବଚଳିତ ଅଟେ ଏ କଥାକୁ ସେ ଜାଣେ। ସମସ୍ତ ନବରକର ବଳ ତାହାକୁ ବିଚଳିତ କରି ନପାରେ, ସେ ତ ଈଶ୍ୱରଙ୍କ ବଚନ ଦ୍ୱାରା ନ୍ୟାୟୋଚିତ ଅଟେ। ସେ ଐଶ୍ୱରିକ ସ୍ନେହକୁ ଲାଭ କରିଛି, ପୁଣି ପ୍ରତ୍ୟେକ ପୁରୁଷ ଓ ସ୍ତ୍ରୀ ନିମନ୍ତେ ସେ ନିଜ ହୃଦୟରେ ବିଶୁଦ୍ଧତାର ଭାବନାକୁ ଲାଭ କରିଛି। ସେ ପ୍ରାପ୍ତ ହୋଇଛି ଜଗତର ସକଳ ପ୍ରକାର ଅଭିଳାଷାରୁ ଦୂରୀକୃତ ହୋଇ ରହିଛି, ସେଗୁଡ଼ିକ ତା ପାଇଁ ମୃତ ଅଟନ୍ତି, ସେ ତ ସେଗୁଡ଼ାକୁ ଆଦୌ ଆବଶ୍ୟକ କରେ ନାହିଁ। ପବିତ୍ରାତ୍ମାଙ୍କୁ ଲାଭ କରିଥିବା କେହି ଜଣେ ବାଳିକାଙ୍କୁ ଆପଣମାନେ ଅର୍ଦ୍ଧନଗ୍ନ ବସ୍ତ୍ର ଗୁଡାକ ପରିଧାନ କରି ରହିଥିବା ବିଷୟକୁ ପୁଣି ସେପରି ପାପାଧମ ସ୍ଥାନ ଗୁଡିକୁ ଯିବାର ଅଭ୍ୟାସକୁ କାହିଁକି ଦେଖିନଥାନ୍ତି? ଆଜ୍ଞା, ସେପରି ନୁହେଁ। ତତ୍ପରେ ସେ ଯେ ଅଧମ ସେପରି କଥା କହିବା ପାଇଁ ତା ନିକଟକୁ ଯିବାଟା ବର୍ତ୍ତମାନ ନିଷ୍ପ୍ରୟୋଜନ, ଯେହେତୁ ସେ ଆପଣଙ୍କ କଥାକୁ ଆଦୌ ବିଶ୍ୱାସ କରିବ ନାହିଁ, କାରଣ ତାହା ତ ସର୍ବତ୍ର ଭାବେ ତାକୁ ଜଣା, ତାହା ହିଁ ତାହାର ଆନନ୍ଦ। ସନ୍ଧ୍ୟା ସମୟ ଘରୁ ବାହାରକୁ ଚାଲିଯିବା ନିମନ୍ତେ ଜଣେ ନାରୀ ସେପରି ଧରଣର ବସ୍ତ୍ର ପିନ୍ଧିଥାଏ, ଠିକ୍ ସେତିକି ବେଳେ ଯେତେବେଳେ ସେମାନଙ୍କର ସ୍ୱାମୀଗଣ ଘରକୁ ଫେରିଥାନ୍ତି, ଘରର ଅଧିକାରୀ ଘରକୁ ଫେରିଥାନ୍ତି, ପୁଣି କହିଥାନ୍ତି ଅଗଣାଟାକୁ ଟିକେ ପରିଷ୍କାର କରି ପକାଅ, ପୁଣି ତାହା ଯେ ଉପଯୁକ୍ତ କଥା ତାହା କିଣି ମତେ କହିଥାଉ କି? ହେ ସ୍ତ୍ରୀଗଣ, ଆପଣମାନେ ଯେ ମନ୍ଦ ଅଟନ୍ତି ସେପରି ଅର୍ଥ କରି ମୁଁ ଆଦୌ କହିନଥାଏ। ଆପଣମାନେ ଯେ ଚରିତ୍ରହୀନ ଅଟନ୍ତି ସେପରି ଅର୍ଥ କରି ମୁଁ ଆଦୌ କହିନଥାଏ। ମାତ୍ର ଭଗ୍ନୀଗଣ, ଏକ ଅଶୁଚି ଆତ୍ମା ଯେ ଆପଣମାନଙ୍କୁ ଆୟତ୍ତ କରି ରଖିଅଛି ସେ ବିଷୟକୁ ଆପଣ ଆଦୌ ଅନୁଭବ କରନ୍ତି ନାହିଁ, ଏଥିପାଇଁ ଆପଣମାନେ କଣ କରିବେ? ଏହା ଯେ ଆଦୌ ଉଚିତ ପ୍ରକାରର ଆଚରଣ ନୁହେଁ ତାହାକୁ ବୁଝିବା ନିମନ୍ତେ ଆପଣମାନଙ୍କ ଯଥେଷ୍ଟ ବୁଦ୍ଧି ବିଚାର ଅଛି, ଏହା ପ୍ରକୃତରେ ଅନୁପଯୁକ୍ତ ଆଚରଣ ଅଟେ। ସେହି କ୍ଷେତ୍ରରେ ଏକ ପ୍ରକାର ଅଶୁଚି ଆତ୍ମା ଅଧିକାର ଜମାଇ ରହିଛି। ଆପଣମାନେ ପଚାରନ୍ତି ମୋତେ ମୁଁ ତ ଉପାସନାଳୟକୁ ଯାଉଥିଲି। ନବୁଖଦନେଜର ସେ ଜଣେ ମହାନ ବ୍ୟକ୍ତି ଥିଲେ, ତଥାପି ସେ ଯେହେତୁ ଆତ୍ମଗର୍ଭୀ ହୋଇ ପଡିଥିଲେ, ତେଣୁ ଈଶ୍ୱର ତାଙ୍କୁ ଏକ ବଡ ହୃଦୟ ଦେଇଥିଲେ। ପୁଣି ସାତ ବର୍ଷ ଧରି ଘାସ ଖୁଆଇଥିଲେ। ପୁଣି ଏଠାରେ କେତେକ ନାରୀ ନିଜର ନଖ ଗୁଡାକୁ ଯେପରି ବଢାଇଥାନ୍ତି, ତାଙ୍କର ନଖ ଗୁଡାକ ବଢି ସେପରି ବଡ ବଡ ହୋଇଯାଇଥିଲା, ତାହା ସତ୍ୟ କଥା ଅଟେ। ପୁଣି ସେ ପ୍ରେତାତ୍ମାରେ ଆକ୍ରମଣରେ ଆକ୍ରାନ୍ତ ହୋଇଯାଇଥିଲେ। ଏହି ଜଣେ ବ୍ୟକ୍ତି ପ୍ରେତାତ୍ମାରେ ଗ୍ରସ୍ତ ହୋଇଥାନ୍ତି, ପୁଣି ନିଜର ବସ୍ତ୍ରକୁ ଚିରି ପକାଇଥାନ୍ତି, ଉଲଗ୍ନ ହୋଇ ପଡିଥାନ୍ତି, ସେମାନେ ତାଙ୍କୁ ବସ୍ତ୍ର ପରିଧାନ କରାଇ ପାରିନଥାନ୍ତି। ମୁଁ ଯେ କିପ୍ରକାର ଅର୍ଥକୁ କରିଥାଏ ତାହାକୁ ଆପଣମାନେ ବୁଝନ୍ତି କି? ଏହା ତ ପ୍ରବଞ୍ଚକ ଆତ୍ମା ଗୁଡାକର ଆଚରଣ ଅଟେ। ଆପଣମାନଙ୍କର ଉପାସନାଳୟଟି ଏହାକୁ ପରିଧାନ କରିଥାଏ। ଆପଣମାନଙ୍କର ପ୍ରଚାରକ ମହାଶୟ ଏ ବିଷୟରେ କହିବା ନିମନ୍ତେ ଭୟ କରନ୍ତି, କେଉଁ କୌଣସି ବିଷୟକୁ କହିବା ନିମନ୍ତେ ଏଥିପାଇଁ ଭୟ କରିଥାନ୍ତି, ଯେହେତୁ ଆପଣମାନେ ନିଜର ଦଶମାଂଶକୁ ଯିଏ ଦେବାକୁ ବନ୍ଦ କରିଦେବେ ସେ କଥା ସେ ଭୟ କରିଥାନ୍ତି। ତାହା ହିଁ ବାସ୍ତବ କାରଣ ଅଟେ, ତାହା ହିଁ ପ୍ରକୃତ ସମସ୍ୟା ଅଟେ। ଆରେ ବା ବିସ୍ମୟଜନକ, ଆପଣ ସେପରି ଧରଣ ଅସାଧାରଣ ଯୁକ୍ତ ବ୍ୟକ୍ତିଗଣଙ୍କୁ କିପରି ଭାବରେ ପ୍ରଚାର କରିପାରନ୍ତି? ଯେତେବେଳେ ପର୍ଯ୍ୟନ୍ତ ଆପଣ ସେମାନଙ୍କୁ ମନ ପରିବର୍ତ୍ତନ କରାଇନଥାନ୍ତି, ପୁଣି ପ୍ରାରମ୍ଭିକ ସ୍ତରରେ ସେମାନଙ୍କୁ ଈଶ୍ୱରଙ୍କ ନିକଟବର୍ତ୍ତୀ କରାଇନଥାନ୍ତି, ସେମାନେ ତ ନିଜର ଅଶୁଚି ଆଚରଣଟିକୁ ସଦାସର୍ବଦା ମୃତ ବିଷୟ ଗୁଡାକ ଆଡ଼କୁ ଲଗାଇ ରହିଥାନ୍ତି। ଆପଣ ଯାହା ଆବଶ୍ୟକ କରନ୍ତି ତାହା ତ ଉଚିତ ରୂପେ ବ୍ୟବସ୍ଥିତ ହେବାର ବିଷୟ, ପୁଣି ଏକ ତଟରୁ ଅନ୍ୟ ଏକ ତଟ ପର୍ଯ୍ୟନ୍ତ ପୁରାତନ କାଳିଆ ଉଦ୍ଦୀପନ ବିଷୟ ଅଟେ। ପୁଣି ଯାହା ପୁରୁଷମାନଙ୍କୁ ଆଉ ନାରୀମାନଙ୍କୁ ଈଶ୍ୱରଙ୍କ ସହିତ ଧର୍ମ ପ୍ରୟାଣ କରି ରଖିଥାଏ। ଆସନ୍ତୁ ଜଗତର ସମସ୍ତ ଅପ୍ରୀତିକର ବସ୍ତୁକୁ ଦୂରେଇ ଦେବା, ମୃତ ପ୍ରାୟ ସକଳ ପ୍ରକାରର ଚିକ୍କଣ ମଧୁର ସମ୍ଭାଷଣ ଭରା ପ୍ରଚାରକୁ ଦୂରେଇ ଦେବା। ଆମେ ସୁସମାଚାର ପ୍ରଚାର କର, ଈଶ୍ୱର ସେପରି କଥା କହିଥିଲେ। ଏହି ଯଦି ସଂସାରକୁ କିମ୍ବା ସେଥିରେ ଥିବା ବିଷୟବସ୍ତୁକୁ ପ୍ରେମ କରେ, ତେବେ ଈଶ୍ୱରଙ୍କ ପ୍ରେମ ତାହାଠାରେ ନାହିଁ। ଲୋକ ଗୁଡାକ ତ ଦିଆ ମାରିପାରନ୍ତି, ପୁଣି ସାରା ରାତି ଖୁବ୍ ଚିତ୍କାର କରିପାରନ୍ତି, ଆଉ ଗୁହାଳ କୁଣ୍ଡରେ ରଣଝର ଶବ୍ଦ ସୃଷ୍ଟି କରି ମଟର ମଞ୍ଜି ଗୁଡାକ ପକାଇଲା ପରି ବଡ ବଡ କରି ଅନ୍ୟାନ୍ୟ ଭାଷାରେ କଥାବାର୍ତ୍ତା କରିପାରନ୍ତି, ତତ୍ପରେ ଉତ୍ତମ ସ୍ୱଭାବ ବିଶିଷ୍ଟ ହୋଇ ଚାଲି ଯାଇପାରନ୍ତି, ମାତ୍ର ପରଦିନ ସକାଳେ କ୍ରୋଧରେ ଜର୍ଜରିତ ହୋଇ କଂସେଇଖାନାରେ ଚିତ୍କାର କରି ଝଗଡା କରିଥାନ୍ତି, ତତ୍ପରେ ସିଧାସଳଖ ଆରାଧନାଳୟକୁ ଯାଇଥାନ୍ତି। ପୁଣି ଆରାଧନାଳୟରେ ସେପରି କିଛି ଅପ୍ରୀତିକର ବିଷୟକୁ କହିଥାନ୍ତି ଯାହାକି ଉପାସନାଳୟର ସମସ୍ତ ସୁସ୍ଥ ବାତାବରଣକୁ ଅସନ୍ତୁଳିତ କରି ପକାଇବ। ଏହା ତ ଜଗତ ମଧ୍ୟ ସ୍ଥିତ ଅନ୍ୟ କୌଣସି ବିଷୟ ନ ହୋଇ ମାତ୍ର ପ୍ରବଞ୍ଚକ ଆଉ ପ୍ରେତାତ୍ମାର ଶକ୍ତି ଅଟେ। ବଚନର ନିକଟବର୍ତ୍ତୀ ହେବାକୁ ତ ଇଚ୍ଛା କରନ୍ତି, କାରଣ ସେମାନେ ଜାଣନ୍ତି ଯେ ସେହି ସ୍ଥାନରେ ଈଶ୍ୱରଙ୍କ ପବିତ୍ରତା ଓ ଶୁଦ୍ଧତା ବାସ କରି ରହିଥାଏ। ଆମେନ୍, ତାହା ନିରାଟ ସତ୍ୟ କଥା। ପ୍ରବଞ୍ଚକ ଆତ୍ମା ଗୁଡାକ ଈଶ୍ୱରଙ୍କ ବଚନକୁ ପ୍ରଚାର କରୁଛନ୍ତି। କିଛି ଦିନ ତଳର ଘଟଣା, କେହି ଜଣେ ଏପରି ବ୍ୟକ୍ତି ଥିଲେ ଯିଏକି ଜଣେ ମହିଳାଙ୍କୁ ବିବାହ କରିଥିଲେ, ସେହି ସ୍ଥାନରେ ଏକାଧିକ କ୍ୟାଥୋଲିକ ରହୁଥିଲେ। ପୁଣି ତାଙ୍କର ସ୍ୱାଭାବିକ ହେବାର ଅବସରରେ ଏହା ତାଙ୍କର ହସ୍ତରେ ଆଉ କପାଳରେ ଦେଖିବାକୁ ମିଳିଥିଲା। ପବିତ୍ର ଆତ୍ମାରେ ଭରା କେହି ଜଣେ ଉତ୍ତମ ପ୍ରଚାରକ ଯଦି ବୁଝିଥାନ୍ତେ, ମୁଁ ଏପରି ଚିନ୍ତା କରିଥିଲି। ସେହି ବ୍ୟକ୍ତି ଜଣକ ସେପରି ଧରଣ ବସ୍ତୁକୁ ବୋତଲ ମଧ୍ୟ ନେଇଥିଲେ, ସେହି ନାରୀଙ୍କ ହସ୍ତରେ ଧରାଇଥିଲେ, ପୁଣି ତଦ୍ୱାରା ଲୋକମାନଙ୍କୁ ଅଭିଷିକ୍ତ କରାଇବା ଉଦ୍ଦେଶ୍ୟରେ ସର୍ବତ୍ର ଭ୍ରମଣ କରିଥିଲେ। ଆଶ୍ଚର୍ଯ୍ୟଜନକ ବ୍ୟାପାର, ଦୟାଭାବ ପ୍ରକାଶ ହେଉ, ଏହା ତ ଖ୍ରୀଷ୍ଟିଆନର ଆଚରଣ। ତାଙ୍କ ନାକରୁ ଅବା ହସ୍ତଦ୍ୱୟରୁ ଯେ ରକ୍ତ ପ୍ରବାହିତ ହୋଇଥାଏ, ସେପରି ଘଟଣାକୁ ମୁଁ ଆଦୌ ଭୃକ୍ଷେପ କରେ ନାହିଁ, ଅନ୍ୟ କୌଣସି କଥାକୁ ମୁଁ ପ୍ରାଧାନ୍ୟ ଦିଏ ନାହିଁ। ହେ ଭାଇ, ପରମେଶ୍ୱରଙ୍କ ପୁତ୍ର ଯୀଶୁଖ୍ରୀଷ୍ଟଙ୍କ ରକ୍ତର ଶକ୍ତିକୁ ଅନ୍ୟ କୌଣସି ପ୍ରକାର ରକ୍ତ ଆଦୌ ଗ୍ରହଣ କରିପାରେ ନାହିଁ, ଯାହା ବିଷୟରେ ମୁଁ ଆଉ କିଛି ଜାଣେ ନାହିଁ, ତାହା କେବଳ ସେହି ଏକମାତ୍ର ରକ୍ତ ଅଟେ। ହୋଇପାରେ ତାଙ୍କର ଏକ ହସ୍ତରୁ ତୈଳ ପ୍ରବାହିତ ହେଉଛି, ପୁଣି ଅନ୍ୟ ଏକ ହସ୍ତରୁ ଦ୍ରାକ୍ଷା ପ୍ରବାହିତ ହେଉଛି, ତଥାପି କୌଣସି ଏକ ଧର୍ମ ରୂପକୁ ପରିଚୟ କରାଇ ଯଦି ଆପଣ ତାହାକୁ ବ୍ୟବହାର କରନ୍ତି, ତେବେ ତ ଏହା ଶୟତାନର କର୍ମ ଅଟେ। ପୁଣି ସେ ପ୍ରକାର ବିଷୟ ଦ୍ୱାରା ପ୍ରଚାରକଗଣ ଯେ କିପରି ଭାବରେ ପ୍ରତାରିତ ହୋଇଥାନ୍ତି, ସେ ବିଷୟକୁ ଲକ୍ଷ୍ୟ କରିବାର ଉଦ୍ଦେଶ୍ୟ ଅଟେ। ଆମ୍ଭମାନଙ୍କର କଣ ଆବଶ୍ୟକ? ଆମମାନଙ୍କର ପଥ ପ୍ରଦର୍ଶନକାରୀ ପୁସ୍ତକକୁ ଆମମାନଙ୍କୁ ପ୍ରତ୍ୟାବର୍ତ୍ତନ କରିବା, ପରମେଶ୍ୱର ବାକ୍ୟ ଆଡ଼କୁ ଫେରିଯିବା, ତାହା ହିଁ ଆବଶ୍ୟକ ରହିଛି। ଆଶୀର୍ବାଦରେ ଭରା ଏହି ପୁରାତନ ବାଇବଲଟି ଏହା ହିଁ ଈଶ୍ୱରଙ୍କ ବାକ୍ୟ ଅଟେ। କହିଥାନ୍ତି, ଭାଇ ବ୍ରହ୍ମ, ଖୁବ୍ ଭଲ କଥା, ଯେପରି ହେବାକୁ ମୁଁ ଭୟ କରେ, ମୁଁ ନିଜ ଆନନ୍ଦକୁ ଯେ ହରାଇଦେବି ସେଥିପାଇଁ ମୁଁ ଭୟଭୀତ। କାରଣଟି କଣ? ପ୍ରକୃତ ଆନନ୍ଦ ଯେ କିପରି ତାହା ଆପଣଙ୍କୁ ଜଣା ନାହିଁ। କେହି ଜଣେ ମଦ୍ୟପ ବାହାରକୁ ଚାଲି ଯାଇଥାନ୍ତି, ପୁଣି ଅତ୍ୟଧିକ ମଦ୍ୟପାନ କରି ମତୁଆଲା ହୋଇପଡିଥାନ୍ତି, ସେଥିପାଇଁ ମୁଁ ଯେ ତାଙ୍କୁ ଦୋଷୀ କରିନଥାଏ ସେପରି ବିଷୟକୁ ମୁଁ କହିଛି। ସେ ତ ସମ୍ପୂର୍ଣ୍ଣ ରୂପେ ଜଣେ ଖାମଖିଆଲି ବ୍ୟକ୍ତି ଅଟେ, ସେ କିଛି ଜାଣେ ନାହିଁ। ସେ ବଡି ଭୋରୁ ଉଠି ଜାଗି ଉଠେ, ସେ ମଦିରା ଗ୍ରସ୍ତ ହୋଇପଡେ, ଆଉ ଅଭ୍ୟାସଗ୍ରସ୍ତ ଦାସ ହୋଇପଡେ। ସେ ତ ବାହାରକୁ ବାହାରି ଯାଏ, ପୁଣି ନିଜ ପାଇଁ ଦୁଇଟା କିମ୍ବା ତିନିଟା ବିୟର ବୋତଲ କିଣି ଆଣେ, ତତ୍ପରେ ବାହାରକୁ ଚାଲିଯାଏ ନିଜ ପାଇଁ ହୁଇସ୍କି କିଛି କିଣି ଆଣେ, ପୁଣି ସେପରି ଧରଣର ଅନ୍ୟ ସୁରା ଗୁଡିକୁ ଆଣି ପକାଏ। ଜଣେ ସିଗାରେଟ୍ ପାନକାରୀ ବ୍ୟକ୍ତି ପଛରେ ଯାଇ ବସିଥାଏ ଆଉ ସିଗାରେଟ୍ ପାନ କରିଥାଏ, ପୁଣି ଆପଣାର ନାକରୁ ଧୂଆଁକୁ ଏପରି ବାହାର କରିଥାଏ ଯେପରିକି ଏକ ଚଳନ୍ତା ରେଳଗାଡ଼ି। ତାହା ହିଁ ସବୁକିଛି ବିଷୟ। ମୁଁ ତାଙ୍କୁ ଆଦୌ ଦୋଷାରୋପ କରେ ନାହିଁ। ସେ ତ ବୁଝିଥିବା ଆନନ୍ଦର ସବୁକିଛି ବିଷୟ ତାହା ହିଁ ଅଟେ। ସେ ଜାଣିଥିବା ସବୁକିଛି ବିଷୟ ତାହା ହିଁ ଅଟେ। ସେ ତ ସ୍ୱଭାବରେ ଏକ ଘୁଷୁରୀ ଅଟେ। ଆପଣମାନଙ୍କ ଜୀବନ ପାଇଁ ଯେଉଁମାନେ ନିଜକୁ ଖ୍ରୀଷ୍ଟିଆନ କହି ପ୍ରମାଣିତ କରନ୍ତି, ପୁଣି ଆନନ୍ଦ ନିମନ୍ତେ ଏହି ସବୁ ବସ୍ତୁ ଉପରେ ନିର୍ଭର କରନ୍ତି, ଯେତେବେଳେ କି ପବିତ୍ର ଆତ୍ମା ଅନ୍ୟ କିଛି ନ ହୋଇ କେବଳ ଶକ୍ତିର ଏକ ମହାନ ଖୁସିର ଏକ ଶ୍ରେଷ୍ଠ ଶକ୍ତି କେନ୍ଦ୍ର ଆଉ ଗନ୍ତାଘର ଅଟନ୍ତି। ତତ୍ପରେ ସେ ସମସ୍ତେ ଯେଉଁମାନେ ଅଗ୍ନିଙ୍କୁ ଲାଭ କରିଛନ୍ତି, ସେପରି ପ୍ରତ୍ୟେକ ବ୍ୟକ୍ତିଙ୍କ ନିମନ୍ତେ ପବିତ୍ର ଆତ୍ମା ଉନ୍ମାଦନର ଏକ ସିଦ୍ଧ ବସ୍ତୁ ଅଟନ୍ତି। ଯୀଶୁ ଖ୍ରୀଷ୍ଟଙ୍କ ସମାଚାରରୁ ଆପଣମାନେ ଟିକେ ଚୂରାକୁ ଚାଖିବେ, ପବିତ୍ର ଆତ୍ମାରେ ଭରପୁର ହୋଇଯିବେ, ତତ୍ପରେ ଏହି ସଂସାରକୁ ତ୍ୟାଗ କରିବା ପର୍ଯ୍ୟନ୍ତ ଆପଣମାନେ ସେଥିରେ ମାତାଳ ହୋଇଯାଇଥିବେ। ଆମେନ୍। ଅବର୍ଣ୍ଣନୀୟ ଆନନ୍ଦ ପୁଣି ମହିମାରେ ଭରପୁର ଅନୁଭୂତିକୁ ଲାଭ କରିବେ। ସବୁବେଳେ ଏକ ପ୍ରକାର ଉତ୍ତେଜନା ସେଥିରେ ରହିଛି। ଦିବସ ଆଉ ରାତ୍ରି ପାନ କରାଯାଇଥିବା ସୁରା ଏହା ନୀତିଦିନର ପତୁଆଳାପଣର ପରିଚୟ ଅଟେ। ଆମେନ୍। ଆଉ ତାହା ତ ଈଶ୍ୱରଙ୍କ ବଚନ ଅଟେ। ମଣ୍ଡଳୀଟି କୌଣସି ଅନ୍ୟ ପନ୍ଥାକୁ ଅନୁସରଣ କରିଥାଏ, ଅନ୍ୟାନ୍ୟ ବିଷୟକୁ ଗ୍ରହଣ କରି ନେଇଥାଏ। ତତ୍ପରେ ଅବସର ଗ୍ରହଣ କରିବା ନିମନ୍ତେ ସେମାନେ ଛୋଟ କାଟ ଏକ ପାର୍ଟିକୁ ଆୟୋଜନ କରିଥାନ୍ତି, ଯେଉଁ ସ୍ଥଳରେ ସେମାନେ ସମୁଦ୍ର କୂଳକୁ ଯାଇ ତାହାର ଆୟୋଜନ କରନ୍ତି। ସହଭାଗିତା ନିମନ୍ତେ କାର୍ଡ ପାର୍ଟିର ଏକ ପ୍ରକାର ମହୋତ୍ସବ କରିଥାନ୍ତି, ତାହିଁ ସତ୍ୟ କଥା। ସମୟ ସମୟରେ ଜଣେ ସଦସ୍ୟଙ୍କ ଗୃହରେ ନୃତ୍ୟ ଗୀତର ଆୟୋଜନ କରିଥାନ୍ତି, ଅନ୍ୟ ସମୟରେ ଉପାସନାର ନିମ୍ନ କୋଠରୀରେ ତାହାର ଆୟୋଜନ କରିଥାନ୍ତି। ନୃତ୍ୟର ଆୟୋଜନକୁ ସ୍ୱୀକାର କରନ୍ତି, ସନ୍ତୁଷ୍ଟି ଲାଭ କରିବା ନିମନ୍ତେ କୌଣସି ଏକ ଭିନ୍ନ ବିଷୟକୁ ଆଦରି ନିଅନ୍ତି। ଘଟଣାଟି କଣ? ଯେପରି ହେଉ ପଛେ ସେମାନେ ଘୁଷୁରୀ ଗୁଡାକ ଏକ ବିରାଟ ଦଳ ଅଟନ୍ତି। ଆରମ୍ଭ ସମୟରେ ସେମାନେ ଘୁଷୁରୀ ଗୁଡାକ ଅଟନ୍ତି। କଦାଚ ଖ୍ରୀଷ୍ଟଙ୍କ ସମ୍ପର୍କରେ ଯଦି ସେମାନେ ଆସିଯାଇ ପାରିବେ, ତତ୍ପରେ ସେମାନେ ଏପରି ଆନନ୍ଦ ଅଧିକାରୀ ହେବେ ଯେ ତତ୍ପରେ ମଧ୍ୟରାତ୍ରୀ ଘଟଣା ପରି ଏହା ସେମାନଙ୍କ ପାଇଁ ମୃତବତ ହୋଇପଡିବ। ସୁସମାତାର ଆତ୍ମାରେ ତଦ୍ୱାରା ମତୁଆଲା ହୋଇପଡିବେ, ପୁଣି ଅବର୍ଣ୍ଣନୀୟ ଆନନ୍ଦ ପୁଣି ମହିମାରେ ପରିପୂର୍ଣ୍ଣ ଅନୁଗ୍ରହର ଅଧିକାରୀ ହୋଇପଡିବେ।
ଜଣେ ପାପୀକୁ ଦୋଷାରୋପ ନ କରନ୍ତୁ, ତା ଉପରେ ଅନୁଗ୍ରହକାରୀ ହୁଅନ୍ତୁ, ତାକୁ ଅଗ୍ରସର ହେବାକୁ ଦିଅନ୍ତୁ, ପୁଣି ତାର ଧୂମ୍ରପାନର ନଳୀକୁ ଶୋଷିବାକୁ ଦିଅନ୍ତୁ, ତାକୁ ମଦ୍ୟପାନ କରିବାକୁ ଛାଡି ଦିଅନ୍ତୁ, ତାକୁ ନିଜର କାର୍ ପାର୍ଟିକୁ ଉପଭୋଗ କରିବାକୁ ଦିଅନ୍ତୁ, ତାହିଁ ତ ତାର ରୁଚି। ତାକୁ ଆଦୌ ଦୋଷାରୋପ ନ କରନ୍ତୁ। ଘରକୁ ଫେରି ଆସନ୍ତି, ତତ୍ପରେ ସବୁ ପ୍ରକାର ଚେଷ୍ଟା କରୁଥାନ୍ତି, ଥକି ଯାଇଥାନ୍ତି, ପୁଣି ବିଭିନ୍ନ ଚିନ୍ତାରେ ଗ୍ରସ୍ତ ହୋଇପଡନ୍ତି, ତତ୍ପରେ ସେ ସନ୍ତୁଷ୍ଟିକୁ ପାଇବାକୁ ଚାହିଁଥାନ୍ତି। ଆପଣଙ୍କ ପାଇଁ କରଣୀୟ କାର୍ଯ୍ୟଟି କେବଳ ଏତିକି ଯେ ଏପରି ଯୋଗ୍ୟ ଧାର୍ମିକତାର ଜୀବନ ଆମମାନଙ୍କୁ ଯାପନ କରିବା କଥା, ଯଦ୍ୱାରା ଆପଣମାନେ ତାଙ୍କୁ ପ୍ରମାଣିତ କରିଦେଇ ପାରିବେ ଯେ ଏହି ସୁସମାଚାର ତାଠାରୁ ଅଧିକ ଦଶଗୁଣା ସନ୍ତୁଷ୍ଟିକୁ ଧାରଣ କରି ରହିଛି, ଆଉ ତାହା ତାଙ୍କରି ନିମନ୍ତେ ଅଟେ। ପୁଣି ଯଦି ସେ ସେପରି ଅବସ୍ଥାରେ ମୃତ୍ୟୁବରଣ କରନ୍ତି, ତେବେ ସେ ଅବଶ୍ୟ ନରକକୁ ଯିବେ, ତାଙ୍କର ମଦ୍ୟପାନ ଯୋଗୁଁ ସେ ଯେପରି ହେବେ ତାହା ତ ଶୈତାନର ମାତୁଆଲାପଣ ଅଟେ। ତେଣୁ ସେ ନିଜର ପୁରୁଣା ଅଭ୍ୟାସଗତ ସିଗାରେଟ୍କୁ ଯଦି ପାନ କରି ଚାଲନ୍ତି, ତେବେ ତ ଈଶ୍ୱର ତାଙ୍କର ବିଚାରକର୍ତ୍ତା ଅଟନ୍ତି। ତତ୍ପରେ ସେ ଯଦି ସେହି ସ୍ଥାନକୁ ଯାଉଥାନ୍ତି, ନାଚୁଥାନ୍ତି, ପୁଣି ଅସାଧାରଣରେ ଭରା ପୋଷାକ ଗୁଡିକୁ ପିନ୍ଧି ଇତସ୍ତତ ଭ୍ରମଣ କରୁଥାନ୍ତି, ତେବେ ତ ସେଥିପାଇଁ ଈଶ୍ୱର ତାଙ୍କର ବିଚାରକର୍ତ୍ତା ଅଟନ୍ତି। ତଥାପି ଏପରି ଏକ ବିଷୟ ମଧ୍ୟ ରହିଛି, ଆପଣ ପବିତ୍ର ଆତ୍ମାଙ୍କ ଅଭିଷିକ୍ତ ଶକ୍ତିର ସହିତ ଯଦି ମୃତ୍ୟୁବରଣ କରନ୍ତି, ଯେପରିକି ସ୍ତିଫାନ ମୃତ୍ୟୁଭୋଗ କରିଥିଲେ, ଯେତେବେଳେ ସେ ଉର୍ଦ୍ଧ୍ୱ ଦୃଷ୍ଟି କରି ଈଶ୍ୱରଙ୍କ ମୁଖମଣ୍ଡଳ ଆଡ଼କୁ ଅନାଇଥିଲେ ଆଉ କହିଥିଲେ ମୁଁ ସ୍ୱର୍ଗକୁ ଉନ୍ମୁକ୍ତ ଥିବାର, ପୁଣି ଯୀଶୁଙ୍କୁ ଦକ୍ଷିଣ ହସ୍ତର ପାର୍ଶ୍ୱରେ ଠିଆ ହୋଇଥିବା ଦେଖୁଛି, ପୁଣି ଜଣେ ବଳିଦାନକାରୀ ବ୍ୟକ୍ତିଙ୍କୁ ନିଜର ସଂକଳ୍ପରେ ଦୃଢ଼ ପଡିଥିବା ଆପଣ ତାଙ୍କର ସହିତ ସ୍ୱର୍ଗରାଜ୍ୟର ଯାତ୍ରୀ ଅଟନ୍ତି। ଆମେନ୍। ପ୍ରବଞ୍ଚକ ଆତ୍ମା ଗୁଡାକ ଈଶ୍ୱରଙ୍କ ବଚନକୁ ଉଦ୍ଧୃତ କରୁଛନ୍ତି, ଉନ୍ମୁକ୍ତ ହେବାକୁ ଦିଅନ୍ତି, ଅଗ୍ରସର ହେବାକୁ ଦିଅନ୍ତି। ଭାଇ ବ୍ରହ୍ମ, ଆପଣ ଏହାକୁ କିପରି ଭାବରେ ସଫଳ କରନ୍ତି? କେବଳ ବଢିବାକୁ ଦିଅନ୍ତୁ, ତାହା ହିଁ ଆପଣମାନଙ୍କୁ ସର୍ବତ ଭାବ କରିବାକୁ ହିଁ ଅଛି। ଈଶ୍ୱରଙ୍କ ବାକ୍ୟକୁ ଗ୍ରହଣ କରନ୍ତୁ, କୌଣସି ଅନ୍ୟ ବିଷୟକୁ ଯୋଗ କରିବାକୁ ଆଦୌ ପ୍ରୟାସ କରନ୍ତୁ ନାହିଁ। ଆଉ ବେଦୀ ନିକଟକୁ ଯାଇ ପୁଣି ତହିଁ ଉପରେ ମୁଣ୍ଡ ପେଟି ଚିତ୍କାର କରିବା ଦ୍ୱାରା ଏହାକୁ ଆଦୌ ନିବେଦନ କରି ନ କହନ୍ତୁ, ହେ ଈଶ୍ୱର ମୋତେ ପବିତ୍ର ଆତ୍ମାଙ୍କୁ ଦାନ କରନ୍ତୁ, ହେ ଈଶ୍ୱର ମୋତେ ପବିତ୍ର ଆତ୍ମାଙ୍କୁ ଦାନ କରନ୍ତୁ। ଆପଣ ବେଦୀ ଉପରେ ମୁଣ୍ଡ ବାଡ଼େଇଲେ ସୁଦ୍ଧା ସେ ଆଦୌ ଦତ୍ତ ହୁଅନ୍ତି ନାହିଁ, ତାହା ତ କୌଣସି ପ୍ରକାରେ ଆଦୌ ଉପକାର କରିନଥାଏ। ସେହି ପ୍ରକାର ଉପାୟର ମାଧ୍ୟମରେ ତାହା ଆଦୌ ପ୍ରେରିତ ହୁଅନ୍ତି ନାହିଁ। ଏହା ତ ବଚନରେ ତାଙ୍କୁ ପରିଚିତ କରାଇଥାଏ। ପିତରଙ୍କ କାଳକୁ ଧ୍ୟାନ ଦିଅନ୍ତୁ। ପିତର ବଡ଼ ସମସ୍ୟା ମଧ୍ୟ ପଡିଥିଲେ। ଏପରି ଲାଗୁଥିଲା ଯେପରି ସେ ମୃତ୍ୟୁଭୋଗ କରିବାକୁ ଯାଉଛନ୍ତି। ତତ୍ପରେ ସେ ପ୍ରଭୁଙ୍କୁ ପାଣି ଉପରେ ଚାଲି ଆସିବୁଥିବାର ଦେଖିଥିଲେ। ପୁଣି ଏପରି ସେ କହିଥିଲେ, ହେ ପ୍ରଭୁ, ଯଦି ଆପଣ ତେବେ ମୋତେ ଆସିବାକୁ ଆଜ୍ଞା କରନ୍ତୁ। ଆଉ ପ୍ରଭୁ କହିଥିଲେ, ତେବେ ଚାଲି ଆସ। ସେତେବେଳେ ପିତର ଏପରି କହିଥିଲେ କି, ହେ ପ୍ରଭୁ, କେବଳ କ୍ଷଣଭର ନିମନ୍ତ ଅପେକ୍ଷା କରନ୍ତୁ। ମୋତେ ପ୍ରଥମେ ଚାଳିଶ ଦିନର ଉପବାସକୁ ପୁରା କରିବାକୁ ଦିଅନ୍ତୁ। ତତ୍ପରେ ପାଣି ଉପରେ ମୁଁ ନିର୍ଭୟରେ ଚାଲିପାରିବି ଅଥବା ନୁହେଁ, ତାହାକୁ ଦେଖିବାକୁ ଦିଅନ୍ତୁ। ହେ ପ୍ରଭୁ, ମୋ ଉପରେ ଧର୍ମାତ୍ମାଙ୍କର ଅଧିଷ୍ଠାନ ରୂପରେ ଲାଭ କରିବାକୁ ଦିଅନ୍ତୁ, ଯେପରିକି ମୁଁ ତଦ୍ୱାରା ସେହି ଡଙ୍ଗା ଉପରେ ଥାଇ ନାଚିପାରେ, ପୁଣି ପରଭାଷାରେ କଥାବାର୍ତ୍ତା କରିପାରେ, ତେବେ ଯାଇ ମୁଁ ଡଙ୍ଗାରୁ ପାଦ ବଢାଇ ଅଗ୍ରସର କରିପାରେ। ଆଜ୍ଞା, ସେପରି ଆଦୌ ନଥିଲା। ସେ ତ ଈଶ୍ୱରଙ୍କୁ ତାଙ୍କର ବଚନ ସହିତ ଥାଇ ଗ୍ରହଣ କରିଥିଲେ, ଆପଣାକୁ ସ୍ୱତନ୍ତ୍ର କରି ପକାଇଥିଲେ, ପୁଣି ଅଗ୍ରସର ହେବାକୁ ସୁଯୋଗ ଦେଲେ, ଆଉ ଈଶ୍ୱର ତାଙ୍କୁ ଆଗକୁ ବଢାଇ ନେଲେ। କିପରି ହୋଇଥାନ୍ତା ପରମେଶ୍ୱର ମୂଷାଙ୍କ ସହିତ ସାକ୍ଷାତ କଲା ଉତ୍ତରେ ସେ ଯେପରି କହିଥାନ୍ତେ, ହେ ମୂଷା, ତୁମେ ସେହି ମିଶ୍ର ଦେଶକୁ ଯାଅ, ପୁଣି ବାହାରକୁ ଏପରି ବୋଲ, ଆମର ପ୍ରଜାଗଣଙ୍କୁ ବାହାର ହୋଇ ଆସିଯିବା ପାଇଁ ଦିଅ। ମାତ୍ର କିପରି ହୋଇଥାନ୍ତା ଯଦି ମୂଷା ପରି କହିଥାନ୍ତେ, ହେ ପିତ, ସର୍ବପ୍ରଥମେ ମୋତେ ଚାଳିଶ ଦିନର ଉପବାସକୁ ପାଳନ କରିବାକୁ ଦିଅନ୍ତୁ। ତତ୍ପରେ ହେ ପ୍ରଭୁ, ଆପଣଙ୍କର ଆଜ୍ଞାକାରୀ ହେବାର ଅଧିକ ବିଶ୍ୱାସ ମୋ ମଧ୍ୟରେ ଅଛି କି ନାହିଁ, ତାହାକୁ ଲକ୍ଷ୍ୟ କରିବାକୁ ଦିଅନ୍ତୁ। ମୋତେ କିଛିଟା ବିଶେଷ ପ୍ରକାର ବରଦାନ ଦିଅନ୍ତୁ। ହେ ପ୍ରଭୁ, କୌଣସି ଭିନ୍ନ ଧରଣର ବରଦାନ ମୋତେ ଦିଅନ୍ତୁ। ମୋତେ କୌଣସି ବିଶେଷ ଧରଣର ବିଷୟକୁ ଧ୍ୟାନ କରିବାକୁ ଦିଅନ୍ତୁ। ମୁଁ ଯେ ଧର୍ମାତ୍ମାରେ ଭରପୁର ଅଟେ, ସେ ବିଷୟକୁ ଲକ୍ଷ୍ୟ କରି ମୋତେ ସର୍ବପ୍ରଥମେ ସୁଯୋଗ ପ୍ରଦାନ କରନ୍ତୁ। ମୂଷା ତ ସେପରି କୌଣସି ପ୍ରକାରର ପ୍ରଶ୍ନ ଆଦୌ ପଚାରିନଥିଲେ। ସେ ତ ଈଶ୍ୱରଙ୍କୁ ତାଙ୍କ ବଚନ ସହିତ ଦେଖି ତାଙ୍କୁ ଗ୍ରହଣ କରିଥିଲେ। ତତ୍ପରେ ଯାତ୍ରା ଆରମ୍ଭ କରିଥିଲେ। ଈଶ୍ୱରଙ୍କୁ ତାଙ୍କ ବଚନ ମଧ୍ୟ ହିଁ ଗ୍ରହଣ କରନ୍ତୁ, ଆପଣଙ୍କୁ ନିଶ୍ଚିତ ରୂପେ ସମ୍ପନ୍ନ କରିବାର ତାହା ଏକମାତ୍ର ପନ୍ଥା ଅଟେ। ତତ୍ପରେ ଆପଣ ବୁଝିପାରିବେ ଯେ ଆପଣ ସେ କାର୍ଯ୍ୟକୁ କରିବା ନିମନ୍ତେ ସକ୍ଷମ ହେବେ। କୌଣସି ଅନ୍ୟ ପ୍ରକାର ଘଟଣାକୁ ଘଟିବାର କଥାକୁ ଦେଖିବା ପର୍ଯ୍ୟନ୍ତ ସେ ଆଗ ଅପେକ୍ଷା କରିନଥିଲେ। ସେ ତ କେବଳ ଅଗ୍ରସର କରିଥିଲେ, ପୁଣି ସେ କାର୍ଯ୍ୟଟିକୁ ସଫଳ କରିଥିଲେ। ଏଲିଅଙ୍କ ସମ୍ବନ୍ଧରେ କିପରି ଦୀର୍ଘ ଦିନ ଧରି ସେହି ପର୍ବତ ଉପରେ ରହିଲା ଉତ୍ତାରେ ସେ ଯେତେବେଳେ କର୍ମେଲ ପର୍ବତରୁ ତଳକୁ ଓହ୍ଲାଇ ଆସିଥିଲେ, ସେତେବେଳେ କଣ ଘଟିଥିଲା? ସେ ତ ଜଣେ ବିଧବା ଗରିବ ସ୍ତ୍ରୀକୁ ଭେଟିଥିଲେ। ସେ ଜଣେ ଅସହାୟ ବିଜାତିଆ ନାରୀ ଥିଲେ। ଆଉ ପର୍ବତର ତଳ ଦେଶରେ ସେ ତା ସହିତ ଯେତେବେଳେ ଦେଖା କରିଥିଲେ, ସେତେବେଳେ ସେ କାଠ ସାଉଁଟୁଥିଲା, ବଳ ମଧ୍ୟରେ କାଠ ସାଉଁଟୁଥିଲା। ତତ୍ପରେ ଈଶ୍ୱର ତାଙ୍କୁ ନିର୍ଦ୍ଦେଶ ଦେଇ କହିଥିଲେ, ସେହି ସ୍ତ୍ରୀର ବିଧବା ସ୍ତ୍ରୀର ଘରକୁ ଯାଇ ସେଠାରେ ବାସ କରି ରୁହ। ଜଣେ ପ୍ରଚାରକଙ୍କ ପାଇଁ ସେପରି ଏକ ସ୍ଥାନରେ ଯାଇ ବାସ କରି ରହିବାର କିପରି ଏକ ସ୍ଥାନ? ତତ୍ପରେ ସେ ସେଠାରେ ସ୍ଥିତ ବିଧବାର ଘର ଆଡ଼କୁ ଅଗ୍ରସର କରନ୍ତି। ଆଉ ସେ ଏପରି କହିଥିଲା, ସେ କେବଳ ଦୁଇ ଖଣ୍ଡ କାଠ ଗୋଟାଉଛି। ପଚାରିଥିଲେ, ତୁମ୍ଭେ ସେଠାରେ କଣ କରୁଅଛ? କହିଥିଲା, କିଛି କାଠ ସାଉଁଟୁ ଅଛି, ଦୁଇଟି ପିଠା ପ୍ରସ୍ତୁତ କରିବା ନିମନ୍ତେ ମୋ ପାଖରେ ସେତିକି ପରିମାଣ କିଛି ବଳକା ଅଟା ଅଛି, ମୋ ପାଖରେ ଅବଶିଷ୍ଟ ଖାଦ୍ୟ ପଦାର୍ଥ ତାହା ହିଁ ଅଛି। ଅନାବୃଷ୍ଟିର 3 ବର୍ଷକୁ ଆମମାନେ ବିତାଇ ସାରିଛୁ। ତତ୍ପରେ କହିଥିଲା, ମଇଦାର ସେହି ଅବଶିଷ୍ଟ ଅଟାରେ ମୁଁ କିଛିଟା ପିଠା ପ୍ରସ୍ତୁତ କରିବାକୁ ଯାଉଛି, ଆଉ ମୁଁ ଆଉ ମୋର ଶିଶୁପୁତ୍ର ସେ ପିଠାକୁ ଭୋଜନ କରିବୁ, ତତ୍ପରେ ମୃତ୍ୟୁବରଣ କରିବୁ। ସେ କହିଥିଲେ, ସର୍ବପ୍ରଥମେ ମୋ ପାଇଁ ଖଣ୍ଡେ ପିଠା ପ୍ରସ୍ତୁତ କର। ହାଲେଲୁୟା! ଆରେ ହେ, ମୁଁ ଯେ କିଛିଟା ପାଗଳ ପରି ବ୍ୟବହାର କରୁଛି ତାହା ମୋତେ ଜଣା, ତଥାପି ମୁଁ ଯେ ପ୍ରଭୁଙ୍କ ସପକ୍ଷରେ ଅଛି ଏଥିରେ ମୁଁ ନିଶ୍ଚିତ। କହିଥିଲେ, ସର୍ବପ୍ରଥମେ ମୋ ପାଇଁ ଖଣ୍ଡେ ପିଠା ପ୍ରସ୍ତୁତ କରି ଆଣ, ଏଠାକୁ ମୋ ନିକଟକୁ ଘେନି ଆସ, ଯେହେତୁ ପ୍ରଭୁ ସଦାପ୍ରଭୁ ଏପରି କହନ୍ତି। ଆପଣମାନଙ୍କର ସ୍ଥିତିଟି ଏଠାରେ ଠିକ ସେହିପରି ଧରଣର ଅଟେ। ଏହା କିପରି ଧରଣର ବିଷୟ? ତୁମମାନେ ପ୍ରଥମେ ତାଙ୍କ ରାଜ୍ୟ ଓ ଧାର୍ମିକତାର ଅନ୍ୱେଷଣ କର। ପରମେଶ୍ୱରଙ୍କ ରାଜ୍ୟ କିଛିଟା ପାତିତୁଣ୍ଡର ବିଷୟ ଏପରି ନୁହେଁ, ପୁଣି ଈଶ୍ୱରଙ୍କ ରାଜ୍ୟ ଆଉ ଏକ ଛୋଟକାଟ ଉଦ୍ୟୋଗ ସେପରି ମଧ୍ୟ ନୁହେଁ। ତତ୍ପରେ ଈଶ୍ୱରଙ୍କ ରାଜ୍ୟ ପୁଣି କିଛିଟା ଏପରି ଆଉ ସେପରି ବିଷୟ ତାହା ସୁଦ୍ଧା ନୁହେଁ, ମାତ୍ର ତାହା ତ ଈଶ୍ୱର, ପୁଣି ତାଙ୍କର ଧାର୍ମିକତାର ବିଷୟ ଆଉ ଅନ୍ୟାନ୍ୟ ସକଳ ପ୍ରକାର ବସ୍ତୁ ତୁମମାନଙ୍କୁ ଦତ୍ତ ହେବ। ସର୍ବପ୍ରଥମେ ତାଙ୍କୁ ସ୍ଥାନ ପ୍ରଦାନ କରନ୍ତୁ। ତତ୍ପରେ ସେହି ବିଧବା ସ୍ତ୍ରୀ ଜଣକ ସେ ନିର୍ଦ୍ଦେଶକୁ ଶୁଣିଥିଲେ। ବିଶ୍ୱାସ ଶ୍ରବଣରୁ ଜାତ ହୁଏ ଓ ଶ୍ରବଣ ଖ୍ରୀଷ୍ଟଙ୍କ ବାକ୍ୟ ଦ୍ୱାରା ହୁଏ। ସେ ଏପରି କହିଥିଲେ, ତାହା ତ ପ୍ରଭୁଙ୍କର ବଚନ ଅଟେ, ଯେହେତୁ ସେ ଜଣକ ତ ପରମେଶ୍ୱରଙ୍କ ଭକ୍ତ ଜନ ଅଟନ୍ତି, ସେ ଜଣକ ଈଶ୍ୱରଙ୍କ ଭାବବାଦୀ ଅଟନ୍ତି, ପୁଣି ଏହା ଯେ ସତ୍ୟ କଥା ତାହା ମୋତେ ଜଣାପଡୁଅଛି, ପୁଣି ତାହା ହିଁ ଈଶ୍ୱରଙ୍କ ବଚନ ଅଟେ। ଆଉ ଏହାକୁ କିପରି ଭାବରେ ପାଳନ କରିବାକୁ ଅଛି ସେ ବିଷୟକୁ ବୁଝିବା ନିମନ୍ତେ ସେ ନିଜର ପ୍ରତିଭାସୀ ମାନଙ୍କ ନିକଟକୁ ଦୌଡ଼ି ଯାଇନଥିଲେ। ଆପଣଙ୍କ କଥାକୁ ବାଣ୍ଟିବା ନିମନ୍ତେ ସେ ତ ଆଦୌ ଇଚ୍ଛା କରିନଥିଲେ, ପୁଣି ପଡ଼ୋଶୀଗଣଙ୍କ ଏପରି କହିନଥିଲେ। ବର୍ତ୍ତମାନ ତୁମାନେ କଣ ବିଚାର କରିଥାଅ? ମୋ ଘରକୁ ଜଣେକ ପ୍ରଚାରକ ଆସିଛନ୍ତି, ପୁଣି ଏହିପରି କଥାଟିଏ କହୁଛନ୍ତି। ଭଉଣୀ ସୁଶି, ଏ ବିଷୟ ତୁମେ କଣ ଚିନ୍ତା କରିଥାଅ? ତୁମର ବିଚାର କି ପ୍ରକାର ଅଟେ? ମାତ୍ର ସେ ତ ଭିତରକୁ ପ୍ରବେଶ କରିଯାଇଥିଲେ, ସେ କାଢିବାକୁ ଲାଗି ପଡିଥିଲେ, ସେ ତାହାକୁ ସଫଳ ହେବାକୁ ଦେଇଥିଲେ। ତାଙ୍କ ପାଖରେ ଯାହା କିଛି ବଳକା ବସ୍ତୁ ଥିଲା ସେଗୁଡାକୁ ଶେଷ ହେବାକୁ ଦେଇଥିଲେ, ଯେପରିକି ସେ ଅଧିକ କିଛି ବସ୍ତୁକୁ ଲାଭ କରିପାରନ୍ତି। ଆଜିର ଜଗତ ବି ସେପରି ଧରଣର ଆଚରଣକୁ ଆବଶ୍ୟକ କରେ, ସେପରି ଧରଣର ପୁରାତନ କାଳିଆ ଢଙ୍ଗକୁ, ଅର୍ଥାତ୍ ଆପଣମାନଙ୍କ ସହିତ ଯାହା କିଛି ବସ୍ତୁ ଥିଲା ସେଗୁଡାକ ଖାଲି କରିଦେବାର କର୍ମକୁ ଆବଶ୍ୟକ କରେ। ହାଲେଲୁୟା! ସେ ତ କାଢି ପକାଇଥିଲେ, ଯେପରିକି ସେ ଅତ୍ୟଧିକ ରୂପେ ଭରପୁର ହୋଇପାରନ୍ତି। ତାଙ୍କ ପାଖରେ ଯେତିକି ପରିମାଣ ତେଲ ଥିଲା ସେ ସବୁକୁ ସେ କାଢି ପକାଇଥିଲେ, ପୁଣି ତାଙ୍କ ପାଖରେ ଯାହା କିଛି ତେଲ ବଞ୍ଚିଥିଲା, ଯାହା କିଛି ଅଟା ବଳକା ରହିଥିଲା, ସେ ସବୁକୁ ସେ ଜଣେ ପ୍ରଚାରକଙ୍କ ଉଦ୍ଦେଶ୍ୟରେ, ଈଶ୍ୱରଙ୍କ ରାଜ୍ୟ ଉଦ୍ଦେଶ୍ୟରେ ସେ ଖାଲି କରି ପକାଇଥିଲେ। ସବୁକିଛି ବସ୍ତୁକୁ ସେ ଯେତେବେଳେ ଖାଲି କରି ପକାଇଥିଲେ, ତତ୍ପରେ ଈଶ୍ୱର ସେଟାକୁ ଓହ୍ଲାଇ ଆସିଥିଲେ, ଅଟା ପାତ୍ରକୁ ଭରି ଯାଇଥିଲେ, ତେଲ ପାତ୍ରକୁ ସୁଦ୍ଧା ଉଛୁଳାଇ ପକାଇଥିଲେ। ପ୍ରଚାରକଙ୍କ ଝୋଲିରେ ସେ ତାହାକୁ ଭରିଥିଲେ, ତତ୍ପରେ ତାହା ପୁଣି ଫେରି ଆସିଥିଲା, ପୁଣି ପାତ୍ରକୁ ପୁନଃ ଭରି ପକାଇଥିଲା, ସେ ପୁଣି ସେଥିରୁ ଖାଲି କରିଥିଲେ। ଆଉ ପ୍ରତିଟି ଥର ସେ ଯେତେବେଳେ ଖାଲି କରିଥିଲେ, ଈଶ୍ୱର ତାହାକୁ ପୁନଃ ଭରି ଯାଇଥିଲେ। ମୁଁ ଆଜି ଏପରି କହିବି, ସେପରି ଧରଣର ସକଳ ମୂର୍ଖତା ବିଷୟକୁ ଲୋକ ଗୁଡାକ ଯଦି କାଢି ପକାଇ ଶୂନ୍ୟ କରିଦିଅନ୍ତେ, ପୁଣି ଖ୍ରୀଷ୍ଟ ବିଶ୍ୱାସକୁ ନକଲି କରାଇବା ପ୍ରକ୍ରିୟାରୁ ଦୂରେଇ ରହନ୍ତେ, ତତ୍ପରେ ପବିତ୍ର ଆତ୍ମାକୁ ଆପଣଙ୍କ ସ୍ୱସ୍ଥାନରେ ପ୍ରବିଷ୍ଟ ହେବାକୁ ସୁଯୋଗ ଦିଅନ୍ତେ, ତେବେ ତ ଅଷ୍ଟମ ଆଉ ପେନ୍ ଗଳିରେ ଉଦ୍ଦୀପନା ଏକ ସ୍ରୋତ ଫୁଟି ଉଠନ୍ତା, ଯାହା ସମସ୍ତ ରାଷ୍ଟ୍ରକୁ ପ୍ରଭାବିତ କରନ୍ତା। ମୂର୍ଖାମୟ ବିଷୟ ଗୁଡାକୁ ସ୍ଥଗିତ ରଖନ୍ତୁ, ଈଶ୍ୱରଙ୍କ ବଚନ ସନ୍ନିକଟକୁ ବାହୁଡି ଆସନ୍ତୁ, ଆପଣମାନଙ୍କୁ ଖାଲି କରି ପକାନ୍ତୁ, ଯେପରିକି ଈଶ୍ୱର ଭରପୁର କରିପାରନ୍ତି। ଆପଣମାନେ ନିଜ ନିଜକୁ ଶୂନ୍ୟ ହେବାକୁ ଦିଅନ୍ତୁ, ପୁଣି ଈଶ୍ୱର ଭରପୁର କରିଦେବେ, ସାହାଯ୍ୟ ପାଇଁ ସାହାଯ୍ୟ କରିବେ। ଆପଣମାନେ କାଢି ପକାନ୍ତୁ, ପରମେଶ୍ୱର ସେଥିରେ ଭରିଦେବେ। ସେହି ସବୁ ଚାକଚକ୍ୟ ବିଷୟ ଗୁଡାକୁ କାଢି ପକାନ୍ତୁ, ଅର୍ଥାତ୍ ତୁମକୁ ଏହି କର୍ମକୁ ଅବଶ୍ୟ କରିବାକୁ ହିଁ ଅଛି, ପୁଣି ଆପଣଙ୍କୁ ସେ ବିଷୟକୁ ନିଶ୍ଚିତ କରିବାକୁ ଅଛି, ତତ୍ପରେ ଆପଣଙ୍କୁ ଏହାକୁ କିମ୍ବା ତାହାକୁ ଯେକୌଣସି ପ୍ରକାର ସଫଳ କରିବାକୁ ହିଁ ଅଛି। ସେ ସବୁ ପ୍ରଥାକୁ ପୁରାପୁରି ପାଶରି ପକାନ୍ତୁ, ଆପଣଙ୍କ ପ୍ରାଣରୁ ଏହାକୁ ପୁରାପୁରି ଖାଲି କରି ପକାନ୍ତୁ। କହନ୍ତୁ, ହେ ଈଶ୍ୱର, ଏହି ସବୁ ବିଷୟରେ ମୋତେ ପୂର୍ଣ୍ଣତା ଖାଲି କରି ପକାନ୍ତୁ। ଆଜି ସେପରି କରନ୍ତୁ, ପୂର୍ଣ୍ଣ ରୂପେ ଆପଣଙ୍କ ସମ୍ପଦ କରି ପକାନ୍ତୁ। ହେ ପ୍ରଭୁ, ଏକ ଭଗ୍ନାନ୍ତକରଣ ସହିତ ମୁଁ ଆସିଥାଏ, ମୁଁ ଏକ ଅନୁତାପ ଆତ୍ମାର ସହିତ ଆସିଥାଏ, ମୁଁ ଆପଣଙ୍କୁ ସ୍ନେହ କରେ, ମୁଁ ଯେ ଆପଣଙ୍କୁ ସ୍ନେହ କରେ ସେ ବିଷୟ ଆପଣ ଜାଣନ୍ତି। ପୁଣି ମୂର୍ଖତାର ଶେଷ ବିଷୟକୁ, ଅର୍ଥାତ୍ 40 ଦିନର ଉପବାସ ରଖି ମୁଁ ଯେ ଈଶ୍ୱରଙ୍କ ଅଧିକ ନିକଟବର୍ତ୍ତୀ ହୋଇପାରେ, ତଥା ଏହାକୁ ତାହାକୁ ସେଗୁଡାକୁ ପୁଣି ଏହି ସକଳ ମୂର୍ଖତା ବିଷୟକୁ ମୁଁ ଭୁଲିଯିବାକୁ ଚାହେଁ, ଏହାକୁ ବନ୍ଦ କରନ୍ତୁ। 40 ଦିନର ଉପବାସକୁ ଆପଣମାନେ ରଖନ୍ତୁ, ବାକ୍ୟରେ ସେପରି ଧରଣ କୌଣସି ନିର୍ଦ୍ଦେଶ ଆଦୌ ନାହିଁ, ସେପରି କିଛି ବାକ୍ୟ ନାହିଁ। ଉପବାସ ରଖିବା ନିମନ୍ତେ ଜଗତ ମଧ୍ୟରେ ସେପରି କିଛି ବ୍ୟବସ୍ଥା ନାହିଁ, ଯାବତ୍ ଈଶ୍ୱର ଆପଣଙ୍କୁ ସେପରି କରିବାକୁ ନିର୍ଦ୍ଦେଶ ନ ଦିଅନ୍ତି। ଆପଣ ଯଦି ଉପବାସ କରନ୍ତି, ତେବେ ତ ଆପଣ କ୍ଷୀରିତ ହେଉନାହାନ୍ତି, ପୁଣି ଏହି ସକଳ ବିଷୟକୁ ସଫଳ କରିବାକୁ ପ୍ରଚେଷ୍ଟା କରୁନାହାନ୍ତି। ହେ ଭାଇ, ଆପଣ ଯେହେତୁ ଉପବାସ କରୁଛନ୍ତି, ସେହି ହେତୁ ଆପଣ ସବୁବେଳେ ଆନନ୍ଦରେ ଆଉ ପ୍ରସନ୍ନତାରେ ଭରପୁର ହୋଇ ରହିଥାନ୍ତୁ। କହିଥିଲେ, ଲୋକମାନଙ୍କ ସମ୍ମୁଖରେ ଭଣ୍ଡମାନଙ୍କ ପରି କର୍ମ ନ କର, ଦୁଃଖରେ ଭରପୁର ଥାଇ ବିଷନ୍ନମୁଖ ନ ହୁଅ। ମୁଁ 40 ଦିନ ଉପବାସ ରଖିଛି, ମୋର ଆଉ ଅଧିକ ଧୈର୍ଯ୍ୟ ଶକ୍ତି ନାହିଁ, ମୁଁ 30 କିଲୋ ଓଜନ ହରାଇ ବସିଛି, ପୁଣି ଏହାକୁ ଶେଷ କଲା ଉତ୍ତରେ ମୁଁ ଯେ ସୁସ୍ଥ ସବଳ ଦେଖାଯିବି, ସେ ପ୍ରକାର ବିଷୟକୁ ସେମାନେ ମୋତେ କହିଥିଲେ। ଆହେ ମୂର୍ଖତାର କଥା, ଏହା ଶୟତାନର ପ୍ରବଞ୍ଚନାକାରୀ ଆତ୍ମା। ବେଦୀ ସମ୍ମୁଖକୁ ଚାଲି ଆସନ୍ତି, ପୁଣି କହିଥାନ୍ତି ଗୌରବ ଗୌରବ ଗୌରବ, ଆଉ ସେହି ସମୟ ମଧ୍ୟ ସେପରି କହିଥାନ୍ତି, ଯେତେବେଳେ ପର୍ଯ୍ୟନ୍ତ ଆପଣ ଅନ୍ୟ କିଛି ବିଷୟ କହି ନ ପାରନ୍ତି, ଆଉ କହିଥାନ୍ତି ପୁଣି ପବିତ୍ର ଆତ୍ମାକୁ ଲାଭ କରିବା ପୂର୍ବେ ଆପଣଙ୍କୁ ପରଭାଷାରେ କଥାବାର୍ତ୍ତା କରିବାକୁ ହିଁ ଅଛି। ମୂର୍ଖାମୀର ବିଷୟ, ଏହାକୁ ସମୂଳେ ଉତ୍ପାଟନ କରି ପକାନ୍ତୁ, ଆପଣଙ୍କ ରୀତିନୀତିରୁ ସେଗୁଡାକୁ କାଢି ବାହାର କରି ପକାନ୍ତୁ, ପୁଣି ଈଶ୍ୱରଙ୍କ ବାକ୍ୟକୁ ଫେରି ଆସନ୍ତୁ। ସେ କହିଥିଲେ, ଆପଣମାନେ ମନ ପରିବର୍ତ୍ତନ କରନ୍ତୁ, ଆଉ ନିଜ ନିଜ ପାପ କ୍ଷମା ନିମନ୍ତେ ପ୍ରତ୍ୟେକ ଜନ ଯୀଶୁ ଖ୍ରୀଷ୍ଟ ନାମରେ ବାପ୍ତିତ ହେଉନ୍ତୁ, ତାହେଲେ ଆପଣମାନେ ପବିତ୍ର ଆତ୍ମାଙ୍କ ଦାନ ପ୍ରାପ୍ତ ହେବେ। ପରମେଶ୍ୱର ନିଜର ବଚନକୁ ଯଦି ରକ୍ଷା ନ କରନ୍ତି, ତେବେ ସେ ଆଦୌ ଈଶ୍ୱର ନୁହନ୍ତି। ଆମେନ୍। ଖାଲି କରି ପକାନ୍ତୁ, ଭରି ଯାଆନ୍ତୁ। ଆମେନ୍। ଆରେ ବା, ମୁଁ ତାହାକୁ ସ୍ନେହ କରେ, ତାହା ତ ତାଙ୍କରି ବଚନ, ପରମେଶ୍ୱର ସେପରି କହିଥିଲେ, ଆଉ ଆଉ ତାହା ହିଁ ସତ୍ୟ କଥା। ଆଉ ଈଶ୍ୱର ଏହାକୁ ଯେତେବେଳେ କହିଥିଲେ, ସେତେବେଳେ ଈଶ୍ୱର ଏହାର ଯତ୍ନକୁ ସ୍ୱୟଂ କରିବେ, ସବୁକିଛି ସତ୍ୟ।
যে সকল প্রস্তুতিকরণ কু আপন মানে করিথান্তি উপাসনালয় কু জীবা নিমন্তে আপন মানে যে সকল প্রস্তুতি কু করন্তি তা তো ঠিক সেপরি ধরনের এক বিষয় যেপরি কি মোটর যান গুড়াকর কর্মশালা হয়ে থাকে যে স্থানে সেমানে এক বড় ধরনের যাত্রীবাহী যান কু কিংবা যাত্রীবাহন বাহন গুড়াক নির্মাণ করেছিলে মু সেই কর্মশালায় কাম করুছিলি পুলিশ সেমানে গ্রহণ করেছিলে আর সেই যাত্রীবাহী বাহন গুড়াক পুলিশ সেপরি ধরনের যান গুড়াক নির্মাণ করেছিলে তৎপরে শক্ত কাঠ গুড়াক ব্যবহার করেছিলে পুলিশ চারিপাখে সেগুড়াক লগাইছিলে পুলিশ সকল প্রকার বস্তু অতি চাকচক্য থিলা সেঠারে সেঠারে ধারণা উপরে তাহাকে সেমানে স্থাপন করেছিলে পুনি বেকণ্ঠ ন্যায় তা অধিক নির্জীব ধরনের থিলা সেথিরে ইঞ্জিন কু লগাইছিলে সেথিরে আদ বাষ্পীকরণ ব্যবস্থা নথিলা তাহা সেই যান বগিরে কেবল লগা যাইছিলা আর যানটি তথাপি নিস্তল অবস্থা রহিছিলা আজিকালি তহিরে আর কোন বিষয়ের আবশ্যক অছি তাহা তো চুল্লীরে অগ্নির সংযোগ ব্যবস্থার প্রক্রিয়া সেথিরে আর কোন বিষয় আবশ্যক রয়েছে কেবল কিছু বাষ্পীকরণ প্রক্রিয়া আজিকালি কি প্রকার বিষয়ের আবশ্যক রয়েছে মন্ডলী কু এক প্রকার উত্তপ্ত ফুটন্তা প্রকরণের ব্যবস্থা যদ্বারা আপনার জীবনর পাপর সবকিছু বিষয়কু দূরেই দিয়ে প্রেমর বিষয়কু সংস্থাপন করিব পুনি আপন মানে পরস্পরক যদি স্নেহ ন করন্তি তেবে যে ঈশ্বরকু আপনার দেখি পারি নাহান্তি তাঙ্কু কিপরি স্নেহ করি পারন্তি স্নেহ বহুল পাপকু আচ্ছাদন করে পরমেশ্বরক সহিত স্নেহীল সম্পর্ক রাখন্তু তৎপরে আপন মানে পরস্পরকু প্রেম করি পারিবে তেবে আপন মানে মন্ডলীকু স্নেহ করি পারিবে আপন মানে যোগ্য উদ্দেশ্যকু স্নেহ করি পারিবে পুনি যাহা কিছু বিষয় ঈশ্বর প্রাণতার বস্তু সেগুলোকে আপনার স্নেহ করে পারিবে আর জগতের সকল বস্তু আপনার স্বয়ং দূরে রাখি পারিবে প্রবঞ্চক আত্মা গুড়াক প্রত্যেক স্থান কু ভ্রমণ করে লোক গুড়াক তাহা সেপরি ভিন্ন ধরনের বিষয় গুড়াক কুচার অর্থাৎ সেমানকু এই কমিটি কু অবশ্য করা অছি সেমানকু সেগুড়াক নিশ্চয় করা অছি ইত্যাদি ইত্যাদি এহা এনিমন্তে যেহেতু বিভিন্ন ধরনের সংস্থা গুড়াক উত্থাপিত হয়ে অছন্তি পুনি সেমানে অল্প কিছু প্রকাশন কু লাভ করি অছন্তি যদ্বারা সেমানে এপরি কহন্তি ভালো কথা পুনি মু এপরি বিশ্বাস করে যে এই জনে ব্যক্তি বাইবলে লিখিত হইতবা অনুসারে মু চিৎকার করা বিষয় কু বিশ্বাস করে তাহাই সত্য কথা তাহাই যথার্থ বিষয় সেমানে তহেরু এক সংগঠন কু প্রস্তুত করেছিলে যে আপন মানে যেতেবেলে চিৎকার করন্তি সেতেবেলে আপনি তাহাকু পাইছিলে মাত্র যদি আপন মানে চিৎকার ন করন্তি তবে তাহাকু আদৌ লাভ করিনথিলে তৎপরে কেহি জনে অন্য ব্যক্তি আসছিলে কইতেলে পরভাষায় কথাবার্তা করিবার বিষয় তাহা তো যথার্থ অটে সে বিষয়ের বাক্যটি বাইবল রয়েছে ভাল কথা আপন পরভাষায় যেতেবেলে কথাবার্তা করন্তি আপন তাহাকু পাইসারিথিলে এপরি ভাবিথান্তি তথাপি সেমানক মধ্যে একাধিক ব্যক্তি তো পরভাষায় কথাবার্তা করন্তি মাত্র এহাকু লাভ করিনথিলে বুঝন্তি তো এহা তো তাহাকু আদৌ এহা তো তাহা আদৌ নুহে আজ্ঞা সেপরি আদৌ নুহে সেমানক মধ্যে অনেক এপরি কইছিলে ভাল কথা ভাববাণী করিবার বরদানকু তো আমান লাভ করিছিলু সেই সময়ের কেতক ভাববাণীকু আপন মানে আপনার মস্তকরে চিঙ্গগুড়াকু অধিকারকু লাভ করি হইথিবার বিষয়টি আরো টিকে আখি পকাই দেখন্তু উপরকু তলকু ডিয়া মারি ভাববাণী করুথিলে মিখায় কইছিলে তোমমানক মধ্যে প্রত্যেক জন মিথ্যক কথা কহুছন্তি আমেন ঠিক কথা ঈশ্বর সেপরি ধরণ হই আদৌ আসন্তি নাহি মাত্র শ্রীয়ে মাত্র সেই আত্মা যে কি ভগ্নান্তকরণ অটে অনুতপ্ত আত্মা অটে তাহা নিকটক ঈশ্বর আসন্তি যেউ মানে কান্দি কান্দি বিহন বনন্তি সেমানে আনন্দ করু করু শস্য কাটিবে যদ্যপি সে বিহন বহি কান্দি কান্দি আপনা পথরে যায় তথাপি সে বিড়া ঘেনি আনন্দ করু করু নেউটি আসিব আমেন হে বন্ধু তাহাকু উচিত রূপে গ্রহণ করন্তু প্রেতাত্মার এপরি প্রচুরতার কথা মনুষ্যর আত্মাক মধ্যে প্রেত গুড়াক কর্ম করুছন্তি এহা আপনার ফলকু কেউ স্থান যে উৎপন্ন করুছি তাহা লক্ষ্য করন্তু ব্যক্তি জনক কিপরি ধরনের জীবনকু যে যাপন করিথায় তো তাহাকু ধ্যানে রাখিথান্তু বুঝন্তু সেমানে যেপরি ভাবরে ব্যবহার করুছন্তি সেমানে কিপরি ভাবরে যে কর্ম করন্তি তা লক্ষ্য করন্তু সেমানক মতিগতি যে কিপ্রকার ধরনের অটে তাহাকু ধ্যান দিয়ে দেখন্তু এহা তো অতি অসম্ভব ধরনের বিষয় অটে তৎপরে মু যদি আপনার সে প্রকার বিষয় কইলি তবে তো কেবল একমাত্র পন্থা রয়েছে এই স্থানের মোটর যান গুড়াক ধাড়ি ধাড়ি হয়ে রয়েছে চার্লস শহরে দুর্গ উপস্থিত হয়েছে আপনার চালি পারন্তি না কেবল গোটিয়ে মাত্র সাধন যদ্বারা আপনার যাই আসি পারন্তি তাহা তো মোটর যান হি অটে পুনি প্রত্যেক জন ব্যক্তি যে কেই সীমাকু অতিক্রম করিথান্তি সে 5 গ্যালন বিশিষ্ট তেলকু সংগ্রহ করে আনিথান্তি তাঙ্কর মোটর যানটি এই স্থানে অবস্থিত মাত্র তাঙ্ক পাখে যদি তেল নাহি তবে তো মোটর যানটি আদৌ গতিশীল হব নাহি ସ୍ୱର୍ଗରେ ହେଉଥିବା କର୍ମର ନିର୍ଭୁଲ ଚିତ୍ରଣଟି ଠିକ୍ ଏହି ପ୍ରକାର ଧରଣର ଉପମା। ଆପଣ ଈଶ୍ୱର ବିହୀନ ହୋଇ ଯଦି ମରନ୍ତି ତେବେ ଆପଣ ଯେ କେତେ ପ୍ରାଚୁର୍ଯ୍ୟତାର ସହିତ ବାସ କରି ରହନ୍ତି, ଆପଣ କେତେକ ସଂଖ୍ୟକ ମୋଟରଯାନର ମାଲିକ ଯେ ଅଟନ୍ତି, ସେ ବିଷୟକୁ ମୁଁ ଆଦୌ ଭୃକ୍ଷେପ କରେ ନାହିଁ। କାରଣ ଈଶ୍ୱରଙ୍କ ରାଜ୍ୟକୁ ଆପଣଙ୍କୁ ଆକର୍ଷଣ କରିବାକୁ ତାଙ୍କର ସ୍ନେହ ଯଦି ଆପଣଙ୍କ ପ୍ରାଣ ମଧ୍ୟ ରହିନାହିଁ ତେବେ ତ ଆପଣ ବିନଷ୍ଟ ହୋଇଛନ୍ତି। ପ୍ରତ୍ୟେକ କ୍ଷେତ୍ରରେ ଋଣାତ୍ମକ ଓ ପ୍ରକୃତ ବିଷୟଟିଏ ଅବସ୍ଥା ରହିଛି। ଏଠାରେ ବିଜୁଳିର ଶକ୍ତି ଯେତେ ପ୍ରଚୁର ରୂପେ ସଞ୍ଚାଳିତ ହୁଏ ନା କାହିଁକି ସେଥିରେ କିଛି ହେଲେ ଯାଇ ଆସେ ନାହିଁ। ମାତ୍ର ଏହାର ତାରଟି ଯଦି ଧରାଶାୟୀ ହୋଇ ଏଥିରେ ସଂଯୁକ୍ତ ନ ହୁଏ ତେବେ ତାହା ଆଉ ଜଳିବ ନାହିଁ, ତାହା ହିଁ ସତ୍ୟ କଥା। ଆପଣମାନଙ୍କୁ ଈଶ୍ୱରଙ୍କ ପ୍ରଭାବର ସ୍ନେହ ମଧ୍ୟରେ ବଦ୍ଧମୂଳ ପୁଣି ସୁଦୃଢ଼ ହିଁ ଅଛି। ହେ ଭାଇ, ତାହା ହିଁ ସେହି ପ୍ରକୃତ ପୁଣି ଋଣାତ୍ମକ ପ୍ରଣାଳୀଟିକୁ ଏକତ୍ର କରି ରଖନ୍ତୁ। ଆପଣମାନେ ଆଲୋକଟିକୁ ଲାଭ କରିବେ, ସୁସମାଚାର ଯୋଗ୍ୟ ପୁରାତନ ଢଙ୍ଗର ଆଲୋକଟିକୁ ଲାଭ କରିବେ। ଏହାକୁ ଗୋଟିଏ ଦିଗରୁ ଅନ୍ୟ ଦିଗ ପର୍ଯ୍ୟନ୍ତ, ଏକ ପ୍ରାନ୍ତରୁ ଆନ ପ୍ରାନ୍ତ ପର୍ଯ୍ୟନ୍ତ ବିସ୍ତାରିତ ହେବାକୁ ଦିଅନ୍ତୁ। ଏହା ବିନୁ ଆପଣମାନେ ତାହାକୁ ଆଦୌ ଲାଭ କରିପାରିବେ ନାହିଁ। ଅସଲଟିକୁ ସଂଗ୍ରହ ଧରି ଆପଣମାନେ ଯେ କେତେ ଚିତ୍କାର କରୁଥାନ୍ତି, ଡିଆଁ ମାରୁଥାନ୍ତି, ସେଥିରେ କିଛି ଯାଏ ଆସେ ନାହିଁ। ତଥାପି ଆଲୋକକୁ ପ୍ରଜ୍ୱଳିତ କରିବା ନିମନ୍ତେ ଆପଣମାନଙ୍କୁ ଧରାଶାୟୀ ହୋଇଥିବା ତାରକୁ ସଂଯୁକ୍ତ କରିବାକୁ ହିଁ ଅଛି। ଆମେନ୍। ଆପଣମାନେ କଦାପି ଧ୍ୟାନ ଦେଇଛନ୍ତି କି ଏଠାରେ ତାହା ଉପରେ ଆପଣମାନେ ଧରାଶାୟୀ ତାରଟିଏ ଲଗାଇ ରଖିଥିଲେ, ପୁଣି ତାର ମଧ୍ୟସ୍ଥ ସକଳ ବିଦ୍ୟୁତ ଶକ୍ତି ତାହାରି ମାଧ୍ୟମରେ ସବଷ୍ଟେସନକୁ ଯାଇଥାଏ, ଠିକ ଧରାଶାୟୀ ତାର ଦ୍ୱାରା ପ୍ରଭାବିତ ହୋଇଥାଏ। ତତ୍ପରେ କେହି ଜଣେ ବ୍ୟକ୍ତି ପ୍ରତ୍ୟେକ ଥର ଉତ୍ପାଦିତ ହେଲା ପରେ ଈଶ୍ୱରଙ୍କ ବଚନ ମଧ୍ୟ ଯେତେବେଳେ ବଦ୍ଧମୂଳ ହୋଇଥାନ୍ତି ତତ୍ପରେ ଏହା ତାଙ୍କୁ ସୁପଥରେ ଚଳାଇଥାଏ ଆଉ ତାଙ୍କୁ କାଳବରୀରେ ସୁଦୃଢ଼ କରିଥାଏ, ସେଠାରେ ଦୃଢ଼ୀକୃତ କରିଥାଏ। ଯେଉଁ ସ୍ଥାନରେ ଲଙ୍ଗଳଟିଏ ପରମେଶ୍ୱରଙ୍କ ବଚନର ଖୁଣ୍ଟିଟି ସ୍ଥାପିତ ହୋଇ ରହିଥିଲା, ସୁଷମାସରେ ଆଲୋକଟିକୁ ପ୍ରଜ୍ୱଳିତ କରିବା ନିମନ୍ତେ ସେପରି ହୋଇଥିଲା। ଆମେନ୍। କାରଣଟି ଯେ କଣ ତା ଆପଣମାନେ ଜାଣନ୍ତି କି? ଏଠାସ୍ଥିତ ସେହି ଶୀତଳ ବାହ୍ୟାଣ୍ଡମ୍ବର ସୁପ୍ରସିଦ୍ଧ ସଂଗଠନ ଗୁଡାକର ଲୋକ ଗୁଡାକ ସୁଷମାଚାର ପ୍ରଚାର କରୁଥିବା ଭଣ୍ଡାରୀକୁ ପରିଚିତ କରୁଛନ୍ତି। ଗତକାଲି କେହି ଜଣେ ସାଧାରଣ ପ୍ରଚାରକ ମୋ ପାଖକୁ ଆସିଥିଲେ, ଯିଏ କେହି ରାଷ୍ଟ୍ର ସବୁଠାରୁ ଶ୍ରେଷ୍ଠ ବିବେଚିତ ହେଉଥିବା ସଂସ୍ଥା ଗୁଡାକ ସହିତ ଏକ ସୁପ୍ରସିଦ୍ଧ ମଣ୍ଡଳୀ ସହିତ ସମ୍ବନ୍ଧିତ ଅଟନ୍ତି, ତାହା ତ କାଥୋଲିକ ସଂସ୍ଥା ନୁହେଁ। ସେ କହିଥିଲେ, ଭାଇ ବ୍ରହ୍ମ, ମୁଁ ତ ଅତିଶୟ ପୀଡିତ ପୁଣି ଥକିତ ଅଟେ। କହିଲେ ସେମାନେ ଆମମାନ ମଧ୍ୟରୁ ପ୍ରତ୍ୟେକ ଜଣଙ୍କୁ ଯାଜକୀୟ ବସ୍ତ୍ର ପରିଧାନ କରିବାକୁ, ଆମମାନ ଗଳାକୁ ଗୋଲେଇ ଭାବରେ ବନାଇବାକୁ, ପୁଣି ଏକ ନିର୍ଦ୍ଦିଷ୍ଟ ଧରଣର ଶିକ୍ଷା ଯେ ଆମମାନେ ପ୍ରଚାର କରୁ, ଏହି ମନସା ସହିତ ଆମମାନଙ୍କୁ ପ୍ରଚାର କରି ପ୍ରସ୍ତୁତ କରିବାକୁ ଇଚ୍ଛା କରନ୍ତି। ତତ୍ପରେ ପ୍ରତି 3 ମାସରେ ଆମମାନଙ୍କୁ ଯେ କଣ ପ୍ରଚାର କରିବାକୁ ହେବ ସେ ବିଷୟରେ ସେମାନେ ଆମମାନଙ୍କୁ ପରାମର୍ଶ ଦେଇ କହିବେ। ସେପରି କହିଥିଲେ, ମୁଁ ଏହାକୁ ଅଧିକ ଦିନ ପର୍ଯ୍ୟନ୍ତ ଆଦୌ ସହାୟ କରି ନ ପାରେ। ସେ କହିଥିଲେ, ମୋତେ ପ୍ରକୃତରେ କଣ କରିବା ଉଚିତ ଅଟେ? ସୁସମାଚାର ପ୍ରଚାର କାର୍ଯ୍ୟକୁ ମୋତେ ନିହାତି ପକ୍ଷେ କରିବା ଉଚିତ କି? ମୁଁ କହିଥିଲି, ଭାଇ, ଯେତେ ଦିନ ପର୍ଯ୍ୟନ୍ତ ଆପଣ ସେହି ସଂଗଠନ ଅଛନ୍ତି ତାହାକୁ ମାନ୍ୟ କରନ୍ତୁ। ସେମାନେ ପ୍ରକୃତରେ ଯାହାକୁ ନିଶ୍ଚିତ କରିଥାନ୍ତି ତାହା ଆପଣ କହନ୍ତୁ, ତଥାପି ଆପଣ ନିଜର ଅଧ୍ୟକ୍ଷ ନିକଟକୁ ଅଥବା ଆଞ୍ଚଳିକ କ୍ଷେତ୍ରାଧିକାରୀ ନିକଟକୁ ଯାଆନ୍ତୁ, ପୁଣି କହନ୍ତୁ, ମହାଶୟ, ମୁଁ ପରମେଶ୍ୱର ଆତ୍ମାଙ୍କ ଦ୍ୱାରା ନୂତନ ଜନ୍ମ ଲାଭ କରିଛି, ଏଠାରେ ଈଶ୍ୱରଙ୍କ ବଚନ ଏପରି ଲିଖିତ ହୋଇଅଛି, ଯଦି ଆପଣ ମୋତେ ତାହାକୁ ପ୍ରଚାର କରିବାକୁ ଅନୁମତି ଦିଅନ୍ତି ତେବେ ଯାଇ ମୁଁ ଆପଣଙ୍କ ମଣ୍ଡଳୀ ରହିବି। ମାତ୍ର ଆପଣ ସେପରି ଅନୁମତି ଯଦି ନ ଦିଅନ୍ତି ତେବେ ମୁଁ ଆପଣଙ୍କ ସଂଗଠନକୁ ଛାଡ଼ିଦେବି, ଅନ୍ୟ ଜଣେ ବ୍ୟକ୍ତିଙ୍କ ପରେ ଏହାକୁ ଛାଡି ଦିଅନ୍ତୁ। ଏହାକୁ ସମ୍ପନ୍ନ କରିବା ତାହା ଏକମାତ୍ର ପନ୍ଥା। ଅକାରଣରେ ଏପାକ ସେପାକ ହୋଇ ସମୟକୁ ଖରାପ କରନ୍ତୁ ନାହିଁ, କଦାପି ଋଣାତ୍ମକ ହୋଇ ରହନ୍ତୁ ନାହିଁ, ବାହାରି ଆସନ୍ତୁ, ପୁଣି ଏହା ଯେ କଣ ତାହାକୁ ପ୍ରକାଶ କରନ୍ତୁ ଯଥାର୍ଥ କଥା। ସେ କହିଥିଲେ, ଭାଇ ବ୍ରହ୍ମ, ମୁଁ ଯେ ଏକ ମଣ୍ଡଳୀକୁ ଲାଭ କରିବି ସେପରି ଏକ ବିଷୟକୁ ଆପଣ ଚିନ୍ତା କରନ୍ତି କି? ମୁଁ କହିଥିଲି, ଯେଉଁଠାରେ ମଡ଼ା ପଡ଼ିଥାଏ ସେଇଠାରେ ଶାଗୁଣା ଗୁଡାକ କାଠି ହେବେ, ତାହା ହିଁ ସତ୍ୟ କଥା। ସେମାନେ ଅନୁସରଣ କରିବେ ଠିକ ସେ ବ୍ୟକ୍ତିଙ୍କ ପରି। ଏକଦା ସେ କେତେକ କୁକୁଡ଼ା ଛୁଆକୁ ଫୁଟାଇଥିଲେ, ଆଉ ଏହା ଏକ ପରିହାସ କଥା ନୁହେଁ। ପରିହାସ କରିବା ଶୈଳୀରେ ମୁଁ ଏହାକୁ ଅର୍ଥ କରି କହିନଥାଏ, ତାହାକୁ ଉଦାହରଣ ଶୈଳୀରେ ମୁଁ ଅର୍ଥ କରି କହେ। ସେ ନିଜର କୁକୁଡ଼ାକୁ ଅଣ୍ଡା ଉଷୁମାଇବା ପାଇଁ ଯୋଜନା କରୁଥିଲେ, ମାତ୍ର ତାଙ୍କ ପାଖରେ ନିର୍ଦ୍ଦିଷ୍ଟ ସଂଖ୍ୟକ ଅଣ୍ଡା ନଥିଲା, ତେଣୁ ସେ ଏକ ବତକ ଅଣ୍ଡା ତା ପେଟ ତଳେ ରଖିଦେଇଥିଲେ। ଆଉ ସେଇ ଅଣ୍ଡାରୁ ଛୁଆ ଯେତେବେଳେ ଫୁଟି ବାହାରି ପଡ଼ିଥିଲା, ସେତେବେଳେ କୁକୁଡ଼ା ଛୁଆ ଗୁଡାକ କଦାପି ଦେଖିଥିବା ଛୁଆ ମାନଙ୍କ ମଧ୍ୟରୁ ବତକର ଛୁଆଟି ସବୁଠାରୁ କୌତୁହଳପୂର୍ଣ୍ଣ ଶାବକଟିଏ ଥିଲା। ତେଣୁ ଛୁଆମାନଙ୍କୁ ଡାକିବା ପାଇଁ ଏହି କୁକୁଡ଼ା ମାଟି କୁକୁଡ଼ିର ଶବ୍ଦ କରୁଥିଲା, ଆଉ ବତକର ଶାବକଟି ମଧ୍ୟ ସେମାନଙ୍କ ସହିତ ଦୌଡ଼ି ଆସୁଥିଲା। ମାତ୍ର ସେହି ଭାଷାକୁ ଏହି ବତକର ଛୁଆଟି ଆଦୌ ବୁଝିପାରୁନଥିଲା। ମାତ୍ର ଏକଦା ସେହି ମା କୁକୁଡ଼ା ସେମାନଙ୍କୁ ଖରା ମଧ୍ୟରୁ କାଢି ବାହାରକୁ ଆଣିଥିଲା, ଆଉ ସେହି ଖରାର ଫଳା ପଛରେ ଏକ ଛୋଟ ଜଳପୂର୍ଣ୍ଣ ଗାଡ଼ିଆ ଥିଲା, ଆଉ ସେ ବତକର ଛୁଆଟି ପାଣିର ସନ୍ଧାନକୁ ଯେତେବେଳେ ପାଇଥିଲା ସେତେବେଳେ ସେ ପାରୁ ପର୍ଯ୍ୟନ୍ତ ସେ ଗାଡ଼ିଆର ପାଣି ଆଡ଼କୁ ବଢି ଯାଇଥିଲା। ମା କୁକୁଡ଼ାଟି କହିଥିଲା, କ୍ଲକ୍ 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 କହି ଡାକିଥିଲା, ମାତ୍ର ଛୁଆ ବଟ୍ ବଟ୍ ହଙ୍କ 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 ବୋଲି ଉତ୍ତର ଦେଇଥିଲା, ପୁଣି ପାଣି ଆଡ଼କୁ
ବଢିବା ଲାଗିଥିଲା। ସେପରି କାହିଁକି ସମ୍ଭବତଃ ଏହା ତାହା ଏକ ବତକ ଥିଲା, ସମ୍ଭବତଃ ତାହା ଏକ ବତକ ଥିଲା। ସେ ହେ ଭାଇ ସେ ପାଣିର ଗନ୍ଧ ଯେତେବେଳେ ପାଇଥିଲା ସେତେବେଳେ ବତକ ହୋଇଥିବା ଯୋଗୁଁ ସେ ନିଜକୁ ତହିଁରୁ ଦୂରେଇ ରଖିପାରିନଥିଲା। ତତ୍ପରେ ମୁଁ ଆଜି କହିବାକୁ ଚାହେଁ, ଏହି ଜଣେ ବ୍ୟକ୍ତି ଯିଏକି ପରମେଶ୍ୱରଙ୍କ ସନ୍ଧାନକୁ ପ୍ରକୃତରେ ପାଇବାକୁ ଚାହୁଁଥାନ୍ତି, ତେବେ ଏହା କିମ୍ବା ତାହା ସେପରି ଧରଣ ବିଷୟ ଯାହାକୁ ସେମାନେ ସଫଳ କରିବାକୁ ଚାହୁଁଥାନ୍ତି ଚାହୁଁନଥାନ୍ତି, ସେପରି ବିଷୟ ନିମନ୍ତେ କୌଣସି ମଣ୍ଡଳୀ ସେମାନଙ୍କ ଉପରେ ଆଧିପତ୍ୟ ପ୍ରକାଶ କରୁ ତାହା ସେମାନେ ଆଦୌ ଇଚ୍ଛା କରନ୍ତି ନାହିଁ। ତେଣୁ ଈଶ୍ୱରଙ୍କ ସ୍ୱଭାବକୁ ଆପଣମାନେ ନିଜ ମଧ୍ୟରେ ରଖିଥାନ୍ତି, ତେବେ ଆପଣମାନେ ପବିତ୍ରତାର ସପକ୍ଷରେ ଥିବେ, ଉତ୍ତମ ଧରଣର କାର୍ଯ୍ୟର ପକ୍ଷକୁ ସମର୍ଥନ କରିବେ, ଆପଣମାନେ ଉଚିତ ପ୍ରକାର ବିଷୟକୁ ଚିନ୍ତା କରିବେ, ଆପଣମାନେ ଏକ ଉତ୍ତମ ଧରଣର ଜୀବନକୁ ଯାପନ କରିବେ। ଯଦି ଆପଣ ବତକଟିଏ ହୋଇଥାନ୍ତି, ଆପଣ ପାଣିକୁ ପସନ୍ଦ କରିବେ। ଯଦି ଆପଣ ଜଣେ ଖ୍ରୀଷ୍ଟିଆନ ହୋଇଥାନ୍ତି, ତେବେ ଖ୍ରୀଷ୍ଟଙ୍କୁ ପସନ୍ଦ କରିବେ। ଯଦି ଆପଣ ଜଣେ ଶୈତାନ ଅଟନ୍ତି, ତେବେ ଶୈତାନ କର୍ମ ଗୁଡାକ କରିବାକୁ ପସନ୍ଦ କରିବେ। ଆପଣ ଯଦି ଏକ ଶାଗୁଣା ହୋଇଥାନ୍ତି, ତେବେ ତ ମୃତ ବସ୍ତୁ ଗୁଡାକୁ ଆପଣ ପସନ୍ଦ କରିବେ। ଯଦି ଆପଣ ଘୁଷୁରୀଟିଏ ହୋଇଥାନ୍ତି, ତେବେ ତ ଆପଣ ମଳ ଆବର୍ଜନା ବସ୍ତୁ ଗୁଡାକୁ ଖାଇବେ। ଆପଣଙ୍କ ସ୍ଥିତି ଆଜି କିପରି, ଏହା ସତ୍ୟ କଥା। ଆପଣ ଯଦି ଠିକ ଏହି ସ୍ଥାନରେ ଅଛନ୍ତି, ସେପରି ବିଷୟକୁ ଦାବି କରୁଛନ୍ତି, ପୁଣି ପ୍ରଭୁଙ୍କର ଭୋଜକୁ ଖାଉଛନ୍ତି ବୋଲି କହୁଛନ୍ତି, ତଥାପି ଚାଲିଯାଏ ଶୈତାନର ସହ ସହଭାଗିତା କରନ୍ତି। ଏହା ସହିତ କିଛି ବିଶେଷଣର ଭୁଲ ତ୍ରୁଟି ଅବସ୍ଥା ରହିଛି, ସେହି ଆତ୍ମା ଗୁଡାକ ଠାରୁ ଶୁଣିବାରେ ଦୂରେଇ ରହନ୍ତୁ, ସେଗୁଡାକ ଶୈତାନର ଆତ୍ମା ଗୁଡାକ ଅଟନ୍ତି। ଆପଣଙ୍କୁ ଯଦି ବା ଏକାକି ସୁସ୍ଥିର ହୋଇ ରହିବାକୁ ପଡେ, ତେବେ ସେଥିରେ କିଛି ଯାଏ ଆସେ ନାହିଁ। ନରଗଣ ଆଉ ନାରୀଗଣ ଯେମାନେ କିଛି ବିଶେଷଣର କର୍ତ୍ତବ୍ୟକୁ ଯଦି କଦାପି ସମ୍ପୂର୍ଣ୍ଣ କରିଛନ୍ତି, ସେମାନେ ଏପରି ପୁରୁଷଗଣ ଆଉ ମହିଳାଗଣ ଥିଲେ ଯେଉଁମାନେ ଈଶ୍ୱରଙ୍କ ସହିତ ଏକାକି ସୁସ୍ଥିର ହୋଇ ରହିଥିଲେ। ମିଖାଏଙ୍କ ଆଡକୁ ଧ୍ୟାନ ଦିଅନ୍ତୁ, ସେ ସେହି ସ୍ଥାନରେ କିପରି ସୁସ୍ଥିର ହୋଇ ରହିଥିଲେ। ଜିବ୍ରାଲ୍ଟର ପାଷାଣ ପରି ନୁହେଁ, ମାତ୍ର ଚିରସ୍ଥାୟୀ ପାଷାଣ ପରି ଅଟେ। ସେ କହିଥିଲେ, ମୁଁ ଅନ୍ୟ କିଛି ବାକ୍ୟକୁ ଆଦୌ କହିବି ନାହିଁ, ସେମିନାରୀ ଯେ କଣ କହେ ତାହାକୁ ମୁଁ ବୃକ୍ଷେପ କରିନଥାଏ, ମୋର ମଣ୍ଡଳୀ ଯେ କଣ କହେ ତାହାକୁ ମୁଁ ବୃକ୍ଷେପ କରିନଥାଏ, ରାଜା ଯେ କଣ କହନ୍ତି ତାହାକୁ ମୁଁ ବୃକ୍ଷେପ କରିନଥାଏ। ସେମାନେ ମୋର ଶିରଚ୍ଛେଦ ଯଦିଓ କରନ୍ତି, ତଥାପି କହିବା ନିମନ୍ତେ ଈଶ୍ୱର ମୋ ମୁଖରେ ଯେଉଁ ବାକ୍ୟ ଦିଅନ୍ତି ତାହା ହିଁ ମୁଁ କହିବି। ସେ ସତ୍ୟବାଦୀ ଥିଲେ, ସେ ପ୍ରକୃତରେ ବିଶ୍ୱସ୍ତ ଥିଲେ। ପୁଣି ଆଜିକାଲି ପୁରୁଷଗଣ ଆଉ ନାରୀଗଣ ଜଗତ ଯେ ସେମାନଙ୍କ ପାଇଁ କଣ ରଖିଛି ସେଥିପ୍ରତି ଧ୍ୟାନ ଦିଅନ୍ତି ନାହିଁ। ଏହା ଯେ ଆପଣ ସହିତ କି ପ୍ରକାର ଧରଣର ସୁଖର ବିଷୟ ଗୁଡାକୁ ଧାରଣ କରିଛି, ପୁଣି ସୂକ୍ଷ୍ମ ବୀଜାଣୁ ତତ୍ତ୍ୱର କି ପ୍ରକାର ଧରଣର ଧରଣର ଟିକାଦାନ ବ୍ୟବସ୍ଥାକୁ ଯେ ସେମାନେ ଲାଭ କରିଛନ୍ତି, ଯାହା ବିଷୟରେ ସେମାନେ ଦାବି କରି କହନ୍ତି, ଆପଣମାନେ ମଣ୍ଡଳୀ ସହିତ ଯଦି ଯୋଗଦାନ କରନ୍ତି, ତେବେ ଆପଣମାନେ ସୁରକ୍ଷିତ ରହିବେ, ତାହା ତ ଭ୍ରାନ୍ତ ଧରଣ ଆଶା, ତାହା ତ ଅତି ଭୁଲ ଧରଣ ବିଷୟ ଅଟେ। କିହେତୁ ତଥାପି ସେମାନଙ୍କଠାରେ ପାପ ରୋଗଟି ବାସ କରି ରହିଛି, ତାହା ହିଁ ସତ୍ୟ କଥା। ମାତ୍ର ମୁଁ ଆପଣମାନଙ୍କୁ କେବଳ ଏତିକି କଥା କହି ରଖେ, ହେ ଭାଇ, ଯାହା ଆପଣଙ୍କୁ ପାପରୁ ସ୍ୱତନ୍ତ୍ର କରିବ ତାହା ଏହା ଅଟେ, ଅର୍ଥାତ୍ ଯୀଶୁ ଖ୍ରୀଷ୍ଟଙ୍କ ଅମୂଲ୍ୟ ରକ୍ତ ନିକଟକୁ ଆସନ୍ତୁ, ପୁଣି ପବିତ୍ର ଆତ୍ମାରେ ଭରି ଯାଆନ୍ତୁ, ତତ୍ପରେ ଆପଣଙ୍କର ସକଳ ଇଚ୍ଛା ସ୍ୱର୍ଗୀୟ ବିଷୟ ଗୁଡା ପ୍ରତି ହେବ, ତତ୍ପରେ ଜଗତର ଅନ୍ୟ କୌଣସି ପ୍ରକାର ବସ୍ତୁ ପ୍ରତି ଆପଣଙ୍କ ରୁଚି ଆଉ ରହିବ ନାହିଁ। ଆମମାନେ ପ୍ରାର୍ଥନା କରିବା, ଆହେ ଆମ୍ଭମାନଙ୍କର ସ୍ୱର୍ଗବାସୀ ପିତା, ଜନସମାଜ ଉପରେ ସେହି ପ୍ରବଞ୍ଚକ ଆତ୍ମା ଗୁଡାକର ଅବସ୍ଥିତିକୁ ଆମମାନେ ତଳେ ଦେଖିଥାଉ, ପୁଣି ଈଶ୍ୱରଙ୍କ ସକଳ ପ୍ରକାର ଉଦ୍ଦେଶ୍ୟକୁ ଏମାନେ ଯେ ଅସ୍ୱୀକାର କରୁଛନ୍ତି ଯେପରି ବିଷୟକୁ ଦେଖୁଛୁ, ହେ ଈଶ୍ୱର ମୁଁ ପ୍ରାର୍ଥନା କରେ ଯେ ଆଜି ଏଠାରେ ଉପସ୍ଥିତ ପ୍ରତ୍ୟେକ ପୁରୁଷ ନାରୀ ଉପରେ ଆପଣ ନିଜର ଅଧିକାରକୁ ସାବ୍ୟସ୍ତ କରିବେ। ହେ ପିତା, ଏହା ଏପରି ଦିନଟି ହେଉ ଯେପରିକି ସେମାନେ ଅନୁଭବ କରିବେ ଯେ ସେମାନଙ୍କର ଜୀବନ ବଚନର ଯୋଗ୍ୟ ଉଦ୍ଦେଶ୍ୟ ସହିତ ଆଦୌ ସମାନତାକୁ ରକ୍ଷା କରେ ନାହିଁ। ପୁଣି ସେମାନେ ଯେ ଭ୍ରାନ୍ତ ବିଷୟ ଗୁଡିକୁ ଶୁଣୁଅଛନ୍ତି, ଅର୍ଥାତ୍ ଶୈତାନର କୌଣସି ମ୍ୟାଗାଜିନ ଏକ ପୁରାତନ କାହାଣୀକୁ କହି ସେମାନଙ୍କୁ ଯେ ବିପଦଗାମୀ କରୁଛି, ପୁଣି ଜଗତର ଅତି ଦୂଷିତ ପୁରାତନ ସରାପଚା ବିଷୟ ଗୁଡାକ ପ୍ରତି, ପୁଣି ପୁରୁଣା ଫିଲ୍ମ ଛବି ଗୁଡାକ ପ୍ରତି, ତତ୍ପରେ ଦୂରଦର୍ଶନର ଆବର୍ଜନାପୂର୍ଣ୍ଣ ବିଷୟ ଗୁଡିକ ପ୍ରତି ଆକର୍ଷିତ ହେଉଛନ୍ତି। ହେ ଈଶ୍ୱର, ଏହି ଜଣେ ଖ୍ରୀଷ୍ଟିଆନ ପକ୍ଷରେ ସେପରି ଧରଣ ବିଷୟ ଗୁଡାକୁ ଧ୍ୟାନ କରିବା କେତେ ଅସମ୍ଭବ ଧରଣ ବିଷୟ। ହେ ଈଶ୍ୱର, ଏହା ସେମାନଙ୍କୁ ରୋଗାଗ୍ରସ୍ତ କରିଥାଏ, ଉଦ୍ଗାର ନ୍ୟାୟ ଏହା ଯେ ଆମମାନଙ୍କୁ ପୀଡିତ କରିଥାଏ। ସେପରି ଧରଣ କଥାକୁ ଆପଣ କହିଥିଲେ, ଆପଣ ଏପରି କହିଥିଲେ, କୁକୁରଟିଏ ନିଜର ବାନ୍ତି ଖାଇବାକୁ ଯାଇଥାଏ, ଆଉ ଘୁଷୁରୀଟିଏ ଆବର୍ଜନାମୟ ସ୍ଥାନକୁ ଯାଇଥାଏ। ଗୋଟିଏ କୁକୁର କିଛି ବସ୍ତୁ ଖାଇ ବାନ୍ତି କରେ, ଧ୍ୟାନ ଦିଅନ୍ତୁ, ଏ ଜଣେ ପୁରୁଣା ପାପି ଜଣେ ଭଣ୍ଡ ବ୍ୟକ୍ତି କହି ଧାରଣା ଜାତ କହିଥାଏ, ବେଜିନିଗଡ଼ ଆସିଥାଏ, ପୁଣି ଜଗତର ବସ୍ତୁ ଗୁଡାକୁ ବାନ୍ତି କଲା ପରି ଧାରଣା ଜାତ ହୋଇଥାଏ, ତଥାପି ସୁଚାରୁରୂପେ ଗମନାଗମନ କରିଥାଏ, ସେମାନେ ଯଥାଶୀଘ୍ର ଫେରି ଆସନ୍ତି, ପୁଣି ସରାପଚା ବସ୍ତୁ ଗୁଡାକୁ ପୁଣି ଭୋଜନ କରିଥାନ୍ତି।
हे ईश्वर आपण निवास स्थान परिष्कार करंतु हालेलुया पुरातन समय दृढ़ विश्वास सहित पवित्र आत्मा प्रबल रूपे प्रबल करंतु जहाँ जड़े मनुष्य खिला को निवारण कर पुणी तार प्राण को सूची कर पुणी ताकू सर्वोत्तम परिष्कार कर पुणी ताकू सर्वप्रथम जात्री टे पक दान करंतु एक इगल पुणी तार शपथ को तार जौवन को नूतन कर पकातु जब से ऊर्ध को उच्छित हो पारे पुणी जगत वस्तु गुड़ा छाड़ जापे पुणी पुणी दूरवर्ती स्वर्ग को उड़ी जापे जो थी दूर आसुवा समस्त देखिपे हे प्रभु यह दान करंतु समान प्रति आपणकर निज भावादिगर को युग गुड़ाक अनुरूप उपस्थापन करते युग गुड़ाक पड़ी चक्षु गुड़ाक दूरदृष्टि को लाभ करते अति दूर को उड़ी जापे पुणी कौन एक घटना घटना बहु पूर्वे जापे हे ईश्वर यही क्षुद्र मंडली को आशीर्वाद करंतु ये लोक गुड़ाक जो मैंने स्थान को आसती आशीर्वाद करंतु आज एठार उपस्थित प्रत्येक अपरिचित व्यक्ति आशीर्वाद करंतु पुणी समान बुझाक दिंतु यही सुसमाचार व्यक्तिगत जीवन सहित कौन प्रकार संबंधित नुहे ना तो हे प्रभु मुख्यतः सहित संबंधित अटे जो मैंने बहुत रूपए आवश्यक करती जानी थे कौन से एक दिन आम मान को ईश्वर विचार सिंहासनवेत हो अवश्य रही तत्पर सत्य को जानी सुधा ताक प्रकाश कर दायी हबु हे पिता मु प्रार्थना करे प्रत्येक व्यक्ति हृदय मध्य स्थानाधिकार कर रीशु ख्रीष्ट नाम आम मान मस्तक गुड़ाक किसी क्षण अवनत कर रखा अवसर में मु व्यग्र ही उठे आज सकाल एपरी कई व्यक्ति जदि उपस्थित था किपर कहे भाई ब्रह्म मु पीड़ित पुणी पुरातन आुद्र विषय गुड़ाक सहित खुब थकी जा मुझे छोट छोट विषय गुड़ाक सहित संबंधित जहाँ की मोर अवस्थान रही मुझे सब बड़े विरुद्ध कथबार्ता करते जहाँ को संपन्न करा उचित ता तो मुझे करूना पुणी मुझे जाने जड़े ख्रीटियान निम्ते अभिप्रय रखी मुझ सहित न थाए निम्ते आद इच्छा कैना मुझे सेपरी करा आद इच्छा कैना ईश्वर ता जानती पुरातन आत्मा कथबार्ता को शुणा निम्ते मुझ आद इच्छा कैना प्रकृत प्रेम आ स्वतंत्र को लाभ करने निम्ते एक विषय जहा कि मत कह मोर संपूर्ण जीवन में बाधा दे था आप मो प्रार्थना करंतु यह मुझे अनुरोध कैपर कि आज दिन ताग कर निजर हस्त को ऊपर उठाए कि प्रत्येक मस्तक जहाँकि अवरत अवस्था रही ईश्वर मान को आशीर्वाद करंतु आरे बा एकाधिक हस्त ऊपर उठी पुरातन समय छोट छोट अनेक गुड विषय छोट छोट अभ्यास गुड़ाक जहाँकि आपण मान कथबार्ता करने को कि मंडली मध्य किसी गंडगोल को सृष्टि करने को सहीपरी आचरण के विषय उपर आपण पक्ष समर्थ करने निम्ते प्रभावित करें ओह ता तो अधर्म विषय ता भातृगण मध्य अशांति को अमय को जात कराई थाए तेणु सेपरी कार्य को आदौ करना आवश्यक करते ना आवश्यक कर छोट घाट पुरातन वस्तु गुड़ाक क्रोध को तथा अन्न अपवित्र विषय गुड़ाक जहाँकि आपण को शिथिल कर पकाए से गुड़ाक आद आवश्यक करते ना कहतु हे ईश्वर मुझे सब विषय को आद आवश्यक कैना मुझे अधीर पुणी थकी जा प्रत्याख्य आज प्रस्तुत हे प्रभु मुझे आसुची पुणी निजर सबकि स्वार्थपर आचरण को मुझ दूरे रहा चाहे मोर भाई टी मत जदि अनुपयुक्त व्यवहार करें तथा मुझे स्नेह करी मोर पिता मो सहित जदि उत्तम व्यवहार न करती तथा मुझे समाधान करी मोर पत्नी मो सहित जदि ठीक व्यवहार न करे कि मोर पति जदि मो सहित सेपरी करती तथा मुझे सहनशील रही ईश्वर सम्मुखें नम्र हेबी हे प्रभु मुझे राज्य को केवल चाह रही मोर चिंताधारा को पवित्र रखी मोर हृदय आनंद पूर्णता को चाहे मुझे सठिक रूप गमनागमन करा चाहे पुणी समस्या बादल मोर चतुर्दिग मत घेरी थाए तथा मोर हस्तदय हस्त को उदाहरण को टेकी पुणी मोर हृदय को आपण सम्मुखें पवित्र कर रखा चाहे यह बुझी थे हे प्रभु कौन से एक दिन मुझे साक्षात करी सेपरी धरण अनुभव को मुझे आवश्यक करे हे प्रभु आज से मत से धरण व्यक्ति टी प्रस्तुत करंतु किसी कल पूर्वे आपने जो मैंने कि हाथ ऊपर उठाई नथिले आपने निजे हाथ को उठाए कि ईश्वर आपण मान आशीर्वाद करंतु ईश्वर आपण को आशीर्वाद करंतु भौणी गीतर पंक्ति को बजातु जिते आम मैंने निज मस्त गुड़ाक अवनत कर रखीछ प्रकृत आपण मैंने अधिक परिमाण गुरुत्व प्रदान करती बर्तमान बाहनबाजी करंतु ना यह बाहनबाजी कर समय नुहे यह तो स्वीकार कर समय आपने अवश्य लाभ करती समय आसतु ताकि बर्तमान काढ़ी पकातु आपरी करेंगे कि ଆସନ୍ତୁ, ଆପଣଙ୍କ ମଧ୍ୟରେ ଯାହା କିଛି ବିଷୟ ଅଛି ସେସବୁକୁ ଈଶ୍ୱରଙ୍କଠାରେ ସମର୍ପଣ କରନ୍ତୁ। କହନ୍ତୁ, ହେ ପ୍ରଭୁ, ମୋର ଅଧିକ କିଛି ନାହିଁ, ମୁଁ ଜଣେ ସାଧାରଣ ଗୃହିଣୀ। ହେ ପ୍ରଭୁ, ମୁଁ ଅଧିକ କିଛି କରି ନ ପାରେ, ମାତ୍ର ମୁଁ ଆପଣଙ୍କ ବଚନକୁ ପାଠ କରିବି, ମୁଁ ପ୍ରତ୍ୟହ ପ୍ରାର୍ଥନା କରିବି। ମୋର ମସ୍ତିଷ୍କରେ ଯାହା କିଛି ଅପବିତ୍ର ଚିନ୍ତାଧାରା ରହିଛି ସେସବୁକୁ ମୁଁ ବାହାର କରିଦେଇପାରେ। ପ୍ରଚାରକ ମହାଶୟ, ଯେତେ ଗୁଡ଼ିଏ ବିଷୟ ଉପରେ ଆଜି ସକାଳେ ଆପଣ ପ୍ରଚାର କଲେ ସେଗୁଡ଼ାକ ମଧ୍ୟରୁ ଅନେକ ଗୁଡ଼ିଏ ବିଷୟ ମୋ ମଧ୍ୟରେ ଅଛି, ତେଣୁ ମୁଁ ଆଜି ସେଗୁଡ଼ାକ ଦୂରେଇ ଦେବି, ମୁଁ ସେଗୁଡ଼ାକୁ ଆଉ ଆବଶ୍ୟକ କରିନଥାଏ। ହେ ଈଶ୍ୱର, ମୋତେ ପ୍ରେମରେ ଭରି ଦିଅନ୍ତୁ, ଶତ୍ରୁର ସେହି ସବୁ ତିକ୍ତତା ଯାହା କିଛି ମୋ ମଧ୍ୟରେ ରହିଛି ସେଥିରୁ ମୋତେ ଶୂନ୍ୟ କରି ପକାନ୍ତୁ, ଆଉ ମୋତେ ଯେପରି ବିଷୟରେ ଭରପୁର କରି ପକାନ୍ତୁ ଯାହାକି ମୋତେ ସ୍ନେହ କରିବା ବିଷୟରେ ଉଦ୍ୟୋଗୀ କରିବ। ହେ ପ୍ରଭୁ, ମୁଁ ତାହା ପ୍ରକୃତରେ ପାଇବାକୁ ଚାହେଁ। ସେ ଏହି ସ୍ଥାନ ଯେତେବେଳେ ବାଦ୍ୟଯନ୍ତ୍ର ବଜାଉଛନ୍ତି, ଆପଣମାନେ ସେମାନଙ୍କ ମଧ୍ୟରେ କିଛି କ୍ଷଣର ନିମନ୍ତେ ଠିଆ ହେବା ପାଇଁ ଅଗ୍ରସର ହେବେ କି? ଯେତେବେଳେ ପ୍ରାର୍ଥନା କରିବା ପାଇଁ ଆମମାନେ ସମବେତ ହେଇଥାଉ, ଆପଣମାନେ ତାହାକୁ ବର୍ତ୍ତମାନ ଯଦି ପ୍ରକୃତ ଅର୍ଥ ପ୍ରକାଶ କରି କହନ୍ତି, ଏହାକୁ ଭୁଲିଯିବା ନିମନ୍ତେ ଆପଣମାନେ ଯଦି ପ୍ରକୃତ ପ୍ରସ୍ତୁତ ଥାନ୍ତି, ତେବେ ଆପଣମାନଙ୍କ ହୃଦୟ ମଧ୍ୟରେ ସେଗୁଡ଼ାକ ରଖିଥିବା ଯୋଗୁଁ ଆପଣମାନେ ଏହି ବେଦୀକୁ ଆଜି ଆଦୌ ତ୍ୟାଗ କରିପାରନ୍ତି ନାହିଁ ଯଦି ଆପଣମାନେ ବିଶ୍ୱସ୍ତ ସହିତ ଆସିଥାନ୍ତି। ଆଉ କହନ୍ତି, ଭାଇ ବ୍ରହ୍ମ, କିଛି କ୍ଷଣ ନିମନ୍ତେ କେବଳ ଠିଆ ହେବା ପାଇଁ ମୁଁ ଆସିଥାଏ, ଯେତେବେଳେ ଆପଣ ବ୍ୟକ୍ତିଗତ ଭାବେ ମୋ ସହିତ ଠିଆ ହୋଇ ମୋ ନିମନ୍ତେ ପ୍ରାର୍ଥନା କରନ୍ତି, ଆପଣ ଆସି ଯେ ପ୍ରାର୍ଥନା କରନ୍ତୁ ଏହା ମୁଁ ଚାହେଁ। ଆପଣ ବର୍ତ୍ତମାନ ଆସିବେ କି? ଆପଣମାନଙ୍କର ମସ୍ତକକୁ ଅବନତ ରଖିବା ସମୟରେ କିଏ ଉଠି ପଡିବେ, ପୁଣି ବେଦୀ ନିକଟକୁ ଚାଲି ଆସିବେ, ବେଦୀର ଚାରିପାଖରେ ଠିଆ ହେବେ। ଏତେ ଦିନ ଧରି ଆପଣମାନେ ଯେ ଖ୍ରୀଷ୍ଟିଆନ ଅଟନ୍ତି ସେଥିରେ କିଛି ଯାଇ ଆସେ ନାହିଁ, ପୁଣି ଆପଣମାନେ ସେ ପୁରାତନ ଆତ୍ମଗଡକୁ ଲାଭ କରି ରହିଛନ୍ତି ଯାହାକି ଆପଣମାନଙ୍କ ସହିତ ଆଳାପ କରିଥାଏ, ଆପଣଙ୍କୁ ସ୍ୱତନ୍ତ୍ର କରି ପକାଇଥାଏ, ପୁଣି ଅନ୍ୟ ଜଣଙ୍କର ବିଷୟରେ କଥାବାର୍ତ୍ତା କରିବାକୁ ପ୍ରବର୍ତ୍ତାଇଥାଏ। ଏହି ଜଣେ ଯେତେବେଳେ ଉଠି ଆସନ୍ତି, ପୁଣି କୌଣସି ଅନ୍ୟ ଜଣ ବିଷୟରେ କଥାବାର୍ତ୍ତା କରିଥାନ୍ତି, ଆପଣ ତାଙ୍କ ସହିତ ସହଯୋଗ କରିଥାନ୍ତି, ତାଙ୍କୁ ନିଚା କରି ପକାଇଥାନ୍ତି। ହେ ଭାଇ, ତାହା ଅନୁଚିତ ବିଷୟ, ଏପରି ବ୍ୟବହାର ଆଦୌ କରନ୍ତୁ ନାହିଁ, ତାହା ତ ପରିଶେଷରେ ଆପଣଙ୍କୁ ପ୍ରତିଜ୍ଞା ଦେଶରୁ ବାହାରକୁ କାଢି ପକାଇଥାଏ। ଯେଉଁ ପ୍ରକାରର ଆସନ ଗୁଡାକୁ ଆପଣଙ୍କୁ ପ୍ରକୃତିରେ ଧାରଣ କରିବା ଅନୁଚିତ, ସେପରି ପୁରାତନ ବିଷୟ ଗୁଡ଼ିକୁ ଆପଣ ଅଦ୍ୟାବଧି ଯଦି ଧାରଣ କରିଛନ୍ତି, ପରମେଶ୍ୱରଙ୍କ ପ୍ରେମ ଆପଣଙ୍କ ହୃଦୟ ଯଦି ନିଶ୍ଚିତରେ ବାସ କରି ନ ରହେ, ତେବେ ଆହେ ପୁରୁଷ ଓ ନାରୀ ଚାଲି ଆସନ୍ତୁ, ପୁଣି କହନ୍ତୁ, ହେ ଈଶ୍ୱର, ଠିକ ଏହି ସ୍ଥାନରେ ଆଜି ସକାଳେ ମୁଁ ସେଗୁଡାକୁ ବାହାରକୁ କାଢି ପକାଉଛି, ଠିକ ଏହି ସ୍ଥାନରେ ସେପରି କରୁଛି, ଏହି ବେଦୀ ନିକଟକୁ ଏକ ଏକ ପରିବର୍ତ୍ତିତ ବ୍ୟକ୍ତି ହୋଇ ଫେରିଯାଉଛି, ଆପଣମାନେ ସେପରି ଆସିବେ କି? ଏପରି କେହି ଜଣେ ପାପୀ ବ୍ୟକ୍ତି ଅଛନ୍ତି କି ଯିଏ ଯୀଶୁଙ୍କୁ କଦାପି ଗ୍ରହଣ କରିନାହାନ୍ତି? ପୁଣି ଆପଣ ଯଦି ଜଣେ ପାପୀ ମନୁଷ୍ୟ ଅଟନ୍ତି, ସେ ବିଷୟକୁ ଆପଣ ଜାଣନ୍ତି, ତାଙ୍କୁ ନିଜର ମୁକ୍ତିଦାତା ବୋଲି ଆପଣ ଜାଣନ୍ତି ନାହିଁ କି? କହିଥାନ୍ତି, ଭାଇ ବ୍ରହ୍ମ, ହଁ, ମୁଁ ଯେ ବହୁତ କିଛି ସୁଖାବିଳାସକୁ ଲାଭ କରିଥିଲି, ଏପରି ମୁଁ ଭାବିଥିଲି, ମୁଁ ନାତ ଗୁଡାକୁ ପୁଣି ପାର୍ଟି ଗୁଡାକୁ ପୁଣି ସେପରି ଅନ୍ୟ ବିଷୟ ଗୁଡାକୁ ଯୋଗଦାନ କରିବାକୁ ଯାଉଥିଲି, ମୁଁ ଖରାପ ଧରଣର ଚଳଚ୍ଚିତ୍ର ଗୁଡାକୁ ଦେଖୁଥିଲି, ପୁଣି ମୁଁ ଖରାପ ଉପନ୍ୟାସ ଗୁଡିକୁ ପଢୁଥିଲି, ପୁଣି ମୁଁ ଏପରି ପୁରୁଣା ପୁସ୍ତକ ପଢୁଥିଲି ଯାହା ମଧ୍ୟ ଖରାପ କାହାଣୀ ଗୁଡାକ ଥିଲା, ସେଗୁଡାକ ପଢିବା ନିମନ୍ତେ ମୁଁ ଖୁବ ଆନନ୍ଦ ଅନୁଭବ କରୁଥିଲି। ଭାଇ, ଆପଣ ମଧ୍ୟରେ କିଛିଟା ଭ୍ରାନ୍ତି ରହିଛି, ବୁଝନ୍ତୁ, ତାହା ଆପଣଙ୍କ ରୁଚି ଅଟେ। ଜଣେ ବ୍ୟକ୍ତି କଣ ଯେ ପାଠ କରିଥାନ୍ତି ତାହାକୁ ଦେଖିବା ପାଇଁ ଆପଣ ମୋତେ ଦିଅନ୍ତି, ସେ ଯାହା ଦେଖନ୍ତି ତାହାକୁ ଦେଖିବା ପାଇଁ ମୋତେ ଦିଅନ୍ତି, ଯେ ବାଦ୍ୟ ଗୁଡାକୁ ସେ ଶୁଣନ୍ତି ସେଗୁଡାକୁ ଶୁଣିବା ପାଇଁ ମୋତେ ସୁବିଧା ଦିଅନ୍ତି। ସେଦିନ ମୋଟର ଯାନରେ ଆସୁଥିବା ଅବସରରେ କେହି ଜଣେ ପରିଚିତ ବ୍ୟକ୍ତି ପାଖକୁ ଘୁଞ୍ଚି ଆସିଥିଲେ, ପୁଣି ମୋହର ବେତନା ଯନ୍ତ୍ରଟିକୁ ଖୋଲି ଦେଇଥିଲେ, କେବଳ ପୁରୁଣା ଅପବିତ୍ର ବାଦ୍ୟଯନ୍ତ୍ର ଗୁଡାକ ବାଜୁଥିଲା। ମୁଁ କହିଲି, ତାହାକୁ ବନ୍ଦ କରି ପକାନ୍ତୁ, ସେଗୁଡାକ ଶୁଣିବା ପାଇଁ ମୁଁ ଆଦୌ ଚାହେଁ ନାହିଁ, ସେପରି ଧରଣର ଖରାପ ବିଷୟକୁ ମୁଁ ଆଦୌ ଚାହେଁ ନାହିଁ କହିଥିଲେ। ତଥାପି ମୁଁ ତାହା ଶୁଣିବା ପାଇଁ ପସନ୍ଦ କରେ। ମୁଁ କହିଥିଲି, ତୁମର ସ୍ୱଭାବ ମନ୍ଦ ଅଟେ, ତୁମ୍ଭେ ଭ୍ରାନ୍ତ ଅଟ।
ସେହି ଘଟଣା ଘଟିବାର କିଛି ଦିନ ଉତ୍ତରେ ମୁଁ ଏହି ସ୍ଥାନରେ ଯେତେବେଳେ ଉପସ୍ଥିତ ଥିଲି ଜଣେ ଏକ ବ୍ୟକ୍ତିଙ୍କ ସହିତ ସେହି ପାହାଡି ଇଲାକାରେ ଇଲାକାର ପର୍ବତମ ଅଞ୍ଚଳରେ ମାଛ ମାରୁଥିଲି ସେତେବେଳେ କେତେକ ଛୋଟ ପକ୍ଷୀ ଗୁଡାକ ଗୀତ ଗାୟନ କରୁଥିଲେ ଗୁଡାକ କଳବ କରୁଥିଲେ ନାଇଟିଙ୍ଗେଲ ପକ୍ଷୀ ଗୁଡାକ ଆକାଶ ବକ୍ଷରେ ଉଡୁଥିଲେ ପ୍ରଶଂସା ଗୀତ ଗୁଡାକ ଗାୟନ କରୁଥିଲେ ମୁଁ ସେ ବ୍ୟକ୍ତିଙ୍କୁ ଚିତ୍କାର କରି ରଖିଥିଲି ମୁଁ କହିଥିଲି ହେ ବନ୍ଧୁ ଦେଖନ୍ତୁ ତାହା ମୋର ବାଦ୍ୟଯନ୍ତ୍ର ତାନ ତାହା ବାଜିବାକୁ ଛାଡି ଦିଅ ତାହା ମୋର ବେତାର ଯନ୍ତ୍ର ମୁଁ ଏ ସ୍ଥାନରେ ଥିବା ଅବସରରେ ମୋ ପାଇଁ ଗାନ କରିବାକୁ ଈଶ୍ୱର ସେଗୁଡାକୁ ପ୍ରେରଣ କରିଥାନ୍ତି ଏହା ମୋର ଆତ୍ମାକୁ ବିଭୋର କରିଥାଏ ସେହି ସବୁ ପୁରୁଣା କାଳିଆ ପଙ୍ଗଳାମୀର ବିଷୟ ଗୁଡାକରୁ ସେ ପୁରୁଣା ମନ୍ଦ ବିଷୟ ଗୁଡାକରୁ ଚିତ୍କାର କରୁଥିବା ବାଦ୍ୟଯନ୍ତ୍ର ଗୁଡାକରୁ ତ ଅତି ଉତ୍ତମର ଗୁଞ୍ଜନ ଅଟେ କାରଣ ଅନ୍ୟ ଗୁଡାକ ବାଜୁଥିବା ସମୟରେ ଏକ ଭୋଜନାଳୟ ଆପଣମାନେ ତ ସନ୍ତୁଷ୍ଟ ହୋଇ ଭୋଜନ କରିପାରିନଥାନ୍ତି ଏହା ତ ଶୈତାନର ପୋଥି ଏହା ତ ଶୈତାନର ଔଷଧ ପାପ ସହିତ ସବୁକିଛି ବିଷୟ ମିଶିଯାଇଛି ଆପଣମାନେ ସେଗୁଡାକ ସହିତ ପୁରାପୁରି ଭାବରେ ଅଭ୍ୟସ୍ତ ଅଛନ୍ତି କି ପୁଣି ସେଗୁଡାକୁ ଉପଭୋଗ କରୁଛନ୍ତି କି ସେ ଛୋଟ ବାକ୍ସ ମଧ୍ୟରେ ସେମାନେ ପଇସା ଯେତେବେଳେ ପକାନ୍ତି ତତ୍ପରେ ସେଇ ଅଶୁଚି ବସ୍ତୁ ଗୁଡାକ ଯେତେବେଳେ ବାହାରି ଆସିଥାଏ ଆପଣମାନେ ସେଗୁଡାକୁ ଉପଭୋଗ କରିଥାନ୍ତି କି ଆପଣମାନେ ଠିକ ଆପଣ ଜଣେ ପଶ୍ଚାତପଦକାରୀ ଅଟନ୍ତି ଆପଣମାନେ ଈଶ୍ୱର ନିକଟରୁ ବହୁ ଦୂରରେ ଅଛନ୍ତି ଆପଣମାନେ ଈଶ୍ୱରଙ୍କୁ ଆଦୌ ଚିହ୍ନି ନାହାନ୍ତି ଆପଣମାନଙ୍କ ସକଳ ପାପର କ୍ଷମାଦାନ ସହିତ ଆପଣମାନେ ଈଶ୍ୱରଙ୍କୁ ଯଦି ଚିହ୍ନିଥାନ୍ତେ ତେବେ ସେପରି ଧରଣର ମୂର୍ଖାମୀ ରୂପୀ ବିଷୟରୁ ଆପଣମାନେ ଦୂରେଇ ରହି ସେଗୁଡାକ ପ୍ରତି ଆଦୌ କର୍ଣ୍ଣପାତ କରିନଥାନ୍ତେ ସେଗୁଡାକ ଆପଣଙ୍କ ପାଇଁ ମୃତକଳ୍ପ ବିଷୟ ଗୁଡାକ ହୋଇଥାନ୍ତା ଆପଣ ତାହାକୁ ତୁଚ୍ଛ ଜ୍ଞାନ କରିଥାନ୍ତେ ଆପଣ ତାହାକୁ ଆବଶ୍ୟକ କରିନଥାନ୍ତେ ଆପଣଙ୍କର ପୋଥି ଉତ୍ତମ ପ୍ରକାର ବସ୍ତୁ ହୋଇଥାନ୍ତା ଆପଣ ଈଶ୍ୱରଙ୍କୁ ସ୍ନେହ କରିଥାନ୍ତେ
ଆଜି ସକାଳେ ଏହି ଅନୁତାପୀ ବ୍ୟକ୍ତିଗଣଙ୍କ ସହିତ ସମବେତ ହେବାକୁ ଆଣ୍ଠୁ ପାତିବା ନିମନ୍ତେ ଆପଣମାନେ ଏହି ସ୍ଥାନକୁ ଆସିବେ ନାହିଁ କି ଏହି ସ୍ଥାନରେ ଜଣେ ଏକ ପୁରୁଷ ଆଉ ଏକ ଜଣ ନାରୀ ଆଣ୍ଠୁ ହୋଇଛନ୍ତି ଯେଉଁମାନେ ଅନେକ ବର୍ଷରୁ ଖ୍ରୀଷ୍ଟିଆନ ଅଟନ୍ତି ମୁଁ ସେମାନଙ୍କୁ ଖ୍ରୀଷ୍ଟୀୟ ଆଚରଣରୁ ଦୂରେଇ ଦେଉ ନାହିଁ ମାତ୍ର ମୁଁ ଯାହା ଯତ୍ନ କରିବାକୁ ଚେଷ୍ଟା କରୁଛି ତାହା ସେହି ଶୈତାନ ସମ୍ବନ୍ଧରେ ଅଟେ ଯାହା ଯିଏ ସେମାନଙ୍କୁ ହତାହତ କରୁଛି ପୁଣି ଆନନ୍ଦରୁ ଯିଏ ସେମାନଙ୍କୁ ଦୂରେଇ ରଖୁଅଛି ପବିତ୍ର ଆତ୍ମା ଆନନ୍ଦର ଭଣ୍ଡାର ଅଟନ୍ତି ହଁ ମୁଁ ମଧ୍ୟ ବହି ଶଯ୍ୟତ୍ୟାଗ କରିଥାଏ ମୁଁ ମଧ୍ୟ ପାଳନ କରି ବିଛାକୁ ଯାଇଥାଏ ମୁଁ ଦିନ ତମାମ ମଦ୍ୟପାନ କରିଥାଏ ପୁରା ରାତି ମଦ୍ୟପାନ କରିଥାଏ ଆରେ ବା ମୁଁ ତାହାକୁ ପସନ୍ଦ କରିଥାଏ ଏହାକୁ ସଙ୍ଗୀ କରି ମୁଁ ମାଛ ମାରିବାକୁ ଯାଇଥାଏ ଆରେ ଦୟାଳୁ ଯୀଶୁ ମୋତେ ଭୁଲ ନାହିଁ ମୋର ବିନମ୍ର ନିବେଦନକୁ ଶ୍ରବଣ କର ମୁଁ ତ ଅନ୍ୱେଷଣ କରୁଅଛି ପୁଣି ଈଶ୍ୱରଙ୍କ ପ୍ରଶଂସା ଗୀତିକୁ ଗାୟନ କରୁଛି ମୁଁ ଯେ କୌଣସି ସ୍ଥାନକୁ ଯାଏ ସେସବୁ ଜାଗାରେ ମୁଁ ବାକ୍ୟ ପ୍ରଚାର କରୁଛି ଯେପରି ଧରଣ ଆଚରଣ ବିଶିଷ୍ଟ ହେବାକୁ ଆପଣମାନେ ଇଚ୍ଛା କରନ୍ତି ନାହିଁ କି ପବିତ୍ର ଆତ୍ମାରେ ଭରି ଯାଆନ୍ତୁ ଏହା ଆପଣଙ୍କୁ ଉତ୍ତେଜିତ କରିଥାନ୍ତି ସଙ୍ଗେ ଯାତ୍ରା କରିବାକୁ ଆପଣମାନେ ଆସିବେ ନାହିଁ କି ମୁଁ ସେଦିନ ଘଟଣାକୁ ମନେ ପକାଏ ଯେତେବେଳେ ପ୍ରାୟ 500 ଲୋକଙ୍କ ଗହଣରେ ଆମେ ଠିଆ ହୋଇଥିଲୁ ସେହି ସ୍ଥାନରେ ମୁଁ ଏହି ବର୍ଷର ପ୍ରାୟ ସେହି ସମୟରେ 120 ଜଣଙ୍କୁ ବାପ୍ତିସ୍ମ ଦେଉଥିଲି ଠିକ ଏହି ସ୍ଥାନରେ ନଦୀ ତୀରରେ ଥାଇ ବାପ୍ତିସ୍ମ ଦେଉଥିଲି ଯେତେବେଳେ ପ୍ରହଦୀ ତାରା ମହାନ ପ୍ରହଦୀ ତାରା ପ୍ରଜ୍ୱଳିତ ଅବସ୍ଥାରେ ପ୍ରକାଶିତ ଥାଇ ନଦୀ ପରକୁ ଓହ୍ଲାଇ ଆସିଥିଲେ ହାଲେଲୁୟା ତହିଁରୁ ରବଟିଏ ଏପରି କହୁଥିବା ଶୁଣାଯାଇଥିଲେ କିମ୍ବା ସେ ଏହା କହିଥିଲେ ଏକଦା ତୁମେ ସମସ୍ତ ବିଶ୍ୱରେ ସୁସମାଚାର ବିସ୍ତାର କରିବ। ଜଣେ ଗରିବ ସାଧାରଣ ଅଜ୍ଞ କୃଷିଜୀବୀ ବାଳକଟିଏ କିପରି ସେହି କାର୍ଯ୍ୟ କରିପାରନ୍ତା? ଏହା ତ ଈଶ୍ୱରଙ୍କ ଅନୁଗ୍ରହ ହିଁ କେବଳ। ଆମେନ। ଆହେ ଟିକିଏ ଆସି ତୟାତ୍ରୀ ହେବ କି? ପ୍ରତ୍ୟେକ ଭାରକୁ ତୁଚ୍ଛ କରି ସେଗୁଡାକୁ ଏକତରଫା କରିଦେଇ ବର୍ତ୍ତମାନ ସ୍ୱତନ୍ତ୍ର ହୁଅନ୍ତୁ। ସେହି ପ୍ରବଞ୍ଚକ ଆତ୍ମାଗୁଡାକୁ ଆଦୌ ଶୁଣନ୍ତୁ ନାହିଁ। ଆସନ୍ତୁ, ପ୍ରଭୁ ସଦାପ୍ରଭୁ ଏହି କଥା କହନ୍ତି, ସେ ବଚନକୁ ଗ୍ରହଣ କରନ୍ତୁ। ଧାର୍ମିକତା ନିମନ୍ତେ କ୍ଷୁଜିତ ପୁଣି ତୃଷିତ ଲୋକେ ଧନ୍ୟ, ଯେହେତୁ ସେମାନେ ପରିତୃପ୍ତ ହେବେ। ବେଦୀ ନିକଟରେ ରୁଣ୍ଡ ହେଉଥିବା ଲୋକମାନଙ୍କ ପାଇଁ ଆମମାନେ ଯେତେବେଳେ ପ୍ରାର୍ଥନା କରିବାକୁ ଅଗ୍ରସର ହେଉ, ଆସନ୍ତୁ ଆମମାନେ ବର୍ତ୍ତମାନ ନିଜ ନିଜର ମସ୍ତକକୁ ଅବନତ କରିବା। ପ୍ରିୟ ବାଳକଗଣ, ଆଜି ସକାଳେ ଆପଣମାନେ ମନେ ପକାନ୍ତୁ ବୋଲି ମୁଁ ଚାହେଁ। ତୁମମାନେ ନିଜ ନିଜର ସକଳ ଭାରକୁ ଏକତରଫା କରି ରଖିବାକୁ ଏହି ସ୍ଥାନରେ ସମବେତ ହୋଇଛ। ପୁଣି ସେହି ସକଳ ଭାର ଆଉ ପାପ ଯାହାକି ସହଜରେ ତୁମମାନଙ୍କୁ ଅସ୍ଥିର କରିଥାଏ, ସେଗୁଡାକୁ ସେହି ସ୍ଥାନରେ ତ୍ୟାଗି ଦେବାକୁ ତୁମମାନେ ଏଠାରେ ଉପସ୍ଥିତ। ପାଉଲ ଏବ୍ରିୟ 12 ଅଧ୍ୟାୟରେ ସେପରି କହିଥିଲେ, ଏଡ଼େ ବୃହତ ମେଘତୁଲ୍ୟ ସାକ୍ଷୀମାନଙ୍କ ଦ୍ୱାରା ବେଷ୍ଟିତ ହେବାରୁ ଆସ ଆମମାନେ ପ୍ରତ୍ୟେକ ଭାର ଓ ସହଜରେ ବେଷ୍ଟନ କରି ପାପ ପରିତ୍ୟାଗ କରି ବିଶ୍ୱାସ ନେତା ଓ ସିଦ୍ଧିଦାତା ଯୀଶୁଖ୍ରୀଷ୍ଟଙ୍କୁ ଲକ୍ଷ୍ୟ କରି ଧୈର୍ଯ୍ୟ ସହକାରେ ଆମମାନଙ୍କ ଗନ୍ତବ୍ୟ ପଥରେ ଧାବମାନ ହେଉ। ଆଉ ଅଧିକ କଣ କହିବି? ଗିଦିଅନ, ବାରୁକ, ସାମସନ, ଜିପ୍ତାହ, ଦାଉଦ, ସାମୁଏଲ ଓ ଭାବାଦିଙ୍କ ବିଷୟରେ ଯଦି ବର୍ଣ୍ଣନା କରେ ତେବେ ସମୟ ଅଣ୍ଟିବ ନାହିଁ। ବିଶ୍ୱାସ ଦ୍ୱାରା ସେମାନେ ରାଜ୍ୟଗୁଡ଼ିକ ଜୟ କଲେ, ଧର୍ମ ସାଧନ କଲେ, ପ୍ରତିଜ୍ଞା ଫଳପ୍ରାପ୍ତ ହେଲେ, ସିଂହମାନଙ୍କ ମୁଖ ବନ୍ଦ କଲେ, ଅଗ୍ନିର ତେଜ ନିବାରଣ କଲେ, ଖଡ଼ଗଧାରରୁ ରକ୍ଷା ପାଇଲେ, ଦୁର୍ବଳ ସମୟରେ ସବଳ ହେଲେ, ଯୁଦ୍ଧରେ ଜୟୀ ହେଲେ, ପୁଣି ବିଜାତିମାନଙ୍କର ସୈନ୍ୟମାନଙ୍କୁ ବିତାଡ଼ିତ କଲେ, ସ୍ତ୍ରୀ ଲୋକମାନେ ଆପଣା ଆପଣା ମୃତମାନଙ୍କୁ ପୁନରୁତ୍ଥାନ ଦ୍ୱାରା ପ୍ରାପ୍ତ ହେଲେ, ଅନ୍ୟମାନେ ଉତ୍କୃଷ୍ଟତର ପୁନରୁତ୍ଥାନ ପ୍ରାପ୍ତ ହେବା ନିମନ୍ତେ ଉଦ୍ଧାର ପାଇବାକୁ ଇଚ୍ଛା ନ କରି ମହାଯନ୍ତ୍ରଣା ଭୋଗ କଲେ, ଅନ୍ୟମାନେ ବିଦ୍ରୁପ, କରୋଡ଼ା ପ୍ରହାର, ହଁ ବନ୍ଧନ ଓ କାରାବାସ ଦ୍ୱାରା ସୁଦ୍ଧା ପରୀକ୍ଷିତ ହେଲେ, କେହି ଅବା ପ୍ରସ୍ତ୍ରଘାତରେ ହତ, କେହି ଅବା ନିର୍ଯାତିତ, କେହି ଅବା ଅବାହତ, ବିଶ୍ୱାସ ଦ୍ୱାରା ଏମାନେ ଏହି ସମସ୍ତ ସୁଖ୍ୟାତି ଲାଭ କଲେ। ବିଶ୍ୱାସ ଦ୍ୱାରା ଏହି ସମସ୍ତେ ସୁଖ୍ୟାତି ଲାଭ କରି ସୁଦ୍ଧା ପ୍ରତିଜ୍ଞାର ଫଳ ପ୍ରାପ୍ତ ହେଲେ ନାହିଁ। ତେଣୁ ଈଶ୍ୱର ଆମମାନଙ୍କ ନିମନ୍ତେ ଉତ୍କୃଷ୍ଟ ବିଷୟ ପ୍ରସ୍ତୁତ କରି ରଖିଥିଲେ, ଯେବେ ସେମାନେ ଆମମାନଙ୍କ ବିନା ସିଦ୍ଧି ଲାଭ ନ କରନ୍ତି। ଅତଏବ ଏଡ଼େ ବଡ଼ ବୃହତ ମେଘତୁଲ୍ୟ ସାକ୍ଷୀମାନଙ୍କ ଦ୍ୱାରା ବେଷ୍ଟନ ହେବାରୁ ଆସ ଆମେ ପ୍ରତ୍ୟେକ ଭାର ଓ ସହଜରେ ବେଷ୍ଟନକାରୀ ପାପ ପରିତ୍ୟାଗ କରି ବିଶ୍ୱାସ ନେତା ଓ ସିଦ୍ଧିଦାତା ଯୀଶୁଙ୍କୁ ଲକ୍ଷ୍ୟ କରି ଧୈର୍ଯ୍ୟ ସହକାରେ ଆମମାନଙ୍କ ଗନ୍ତବ୍ୟ ସାଧ୍ୟମାନ ହେଉ। ବିଶ୍ୱାସ ନେତା ଓ ସିଦ୍ଧିଦାତା ଯୀଶୁଙ୍କୁ ଲକ୍ଷ୍ୟ କରି ଧୈର୍ଯ୍ୟ ସହକାରେ ଆମମାନଙ୍କ ଗନ୍ତବ୍ୟ ସାଧ୍ୟମାନ ହେଉ। ସେ ଆପଣା ସମ୍ମୁଖସ୍ଥ ଆନନ୍ଦ ନିମନ୍ତେ ଅପମାନ ତୁଚ୍ଛ ଜ୍ଞାନ କରି ଧୈର୍ଯ୍ୟ ସହ ଦୃଶ୍ୟ ମୃତ୍ୟୁ ଭୋଗ କଲେ, ପୁଣି ଈଶ୍ୱରଙ୍କ ସିଂହାସନ ଦକ୍ଷିଣ ପାର୍ଶ୍ୱରେ ଉପବିଷ୍ଟ ହୋଇଅଛନ୍ତି। ଆପଣଙ୍କ ପ୍ରାର୍ଥନାରେ ଯୀଶୁ ଏପରି କହିଥିଲେ, ହେ ପିତ, ମୁଁ ଆପଣଙ୍କୁ ପବିତ୍ର କରେ। ମଣ୍ଡଳୀ ପାଇଁ ଯୀଶୁ ପବିତ୍ରୀକୃତ ହୋଇଥିଲେ। ସେ ବିବାହ କରିପାରିଥାନ୍ତେ, ମାତ୍ର ସେ ତାହା କରିନଥିଲେ, ସେ ପବିତ୍ରୀକୃତ ହୋଇଥିଲେ। ସେ କହିଥିଲେ, ହେ ପିତ, ସତ୍ୟ ଦ୍ୱାରା ସେମାନଙ୍କୁ ପବିତ୍ର କର, ତୁମ୍ଭର ବାକ୍ୟ ତ ସତ୍ୟ। ଆସନ୍ତୁ ସହଜରେ ବେଷ୍ଟନକାରୀ ପ୍ରତ୍ୟେକ ଭାରକୁ ପରିତ୍ୟାଗ କରିବା। ଆପଣ କ୍ରୋଧିତ ଅଟନ୍ତି କି? ଆପଣ ମଧ୍ୟରେ କୌଣସି ଦୁର୍ବଳତା ଅଛି କି? ଆପଣ କଥାବାର୍ତ୍ତା କରି ସମାଲୋଚନା କରନ୍ତି କି? ଯେତେବେଳେ କି ସେମାନଙ୍କୁ ସେପରି କଥାବାର୍ତ୍ତା କରିବା ଆଦୌ ଉଚିତ ନଥିଲା, ହେ ଈଶ୍ୱର ଏତେବେଳେ ତାହାକୁ ସେହି ସ୍ଥାନରେ ପରିତ୍ୟାଗ କରେ, ତାହାକୁ ସେହି ସ୍ଥାନରେ ପରିତ୍ୟାଗ କରନ୍ତୁ। ବେଦୀର ଅଗ୍ନିକୁ ଲକ୍ଷ୍ୟ କରି କରନ୍ତୁ, ଚାଲି ଆସନ୍ତୁ, ପୁଣି ଏହାକୁ ଦୂରେଇ ଦିଅନ୍ତୁ, ଏହା ଈଶ୍ୱରଙ୍କ ପ୍ରେମ ହରଣ କରୁଥିବା ବିଷୟ ଲକ୍ଷ୍ୟ କରନ୍ତୁ। ସେହିସବୁ ପୁରାତନ ସ୍ୱାର୍ଥପର ସ୍ୱଭାବକୁ ଲକ୍ଷ୍ୟ କରନ୍ତୁ। ଆପଣ ଯେପରି ଆଚରଣ ବିଶିଷ୍ଟ ଥାଇ ନିଜର ପତ୍ନୀଙ୍କ ସହିତ ବ୍ୟବହାର କରୁଥିଲେ, ଯେପରି ଆଚରଣ ବିଶିଷ୍ଟ ଥାଇ ଆପଣ ନିଜର ସ୍ୱାମୀଙ୍କ ସହିତ କଥାବାର୍ତ୍ତା କରୁଥିଲେ, ଯେପରି କର୍କଶ ସ୍ୱରରେ ଆପଣ ନିଜର ପଡ଼ୋଶୀଙ୍କ ସହିତ କଥାବାର୍ତ୍ତା କରୁଥିଲେ, ଯେପରି ରୁକ୍ଷ ଭାବରେ ଆପଣ ମଣ୍ଡଳୀର ସଭ୍ୟମାନଙ୍କ ସହିତ କଥାବାର୍ତ୍ତା କରୁଥିଲେ, ଆଜି ସକାଳେ ସେହିସବୁକୁ ଏହି ବେଦୀ ଉପରେ ସମର୍ପଣ କରନ୍ତୁ। ପୁଣି ଈଶ୍ୱରଙ୍କ ଅଗ୍ନି ଓହ୍ଲାଇ ଆସିବେ ଆଉ ଏହାକୁ ସମୂଳେ ନାଶ କରିବେ, ତତ୍ପରେ ଈଶ୍ୱରଙ୍କ ସ୍ନେହଟି ଆପଣଙ୍କ ସ୍ଥାନକୁ ଗ୍ରହଣ କରି ନେଇ ତୈରେ ପ୍ରଜ୍ୱଳିତ ହେବେ। ଆପଣ ପୀଡିତ ହୋଇଥିଲେ କି? ତାହାକୁ ବେଦୀ ଉପରେ ଥୋଇ ଦିଅନ୍ତୁ, କହନ୍ତୁ, ହେ ପ୍ରଭୁ, ଏହି ସ୍ଥାନରେ ତାହା ରହିଛି, ମୋ ମଧ୍ୟରେ ଏକ ବିଶୁଦ୍ଧ ଆତ୍ମା ଉତ୍ପନ୍ନ କରନ୍ତୁ, ମୋ ମଧ୍ୟରେ ଆରୋଗ୍ୟତାର ଶକ୍ତିକୁ ଉତ୍ପନ୍ନ କରନ୍ତୁ। ପ୍ରଭୁ ଯେ କଣ କରିବେ ତାହାକୁ ଦେଖନ୍ତୁ, ଆଜି ସକାଳେ ଈଶ୍ୱର ତାହାକୁ ସଫଳ କରିବେ। ହେ ଆମମାନଙ୍କର ସ୍ୱର୍ଗସ୍ଥ ପିତ, ବେଦୀ ନିକଟରେ ଉପସ୍ଥିତ ଥିବା ପ୍ରତ୍ୟେକଙ୍କ ପକ୍ଷରେ ଆମମାନେ ଆପଣଙ୍କ ସମ୍ମୁଖରେ ସମବେତ ହୋଇ ମସ୍ତକ ଅବନତ କରିଥାଉ। ଆପଣଙ୍କ କରୁଣା ଏବଂ ଏମାନଙ୍କ ମଧ୍ୟରୁ ପ୍ରତ୍ୟେକ ଜଣ ଉପରେ ସୁସ୍ଥିର ହେଉ। ହେ ପିତା, ତାହା ହିଁ ହେଉ। ତତ୍ପରେ ସେମାନେ ଯେପରି ପ୍ରଭୁ ହେ ସେମାନଙ୍କ ନିମନ୍ତେ ମୁଁ ଏହାକୁ କାର୍ଯ୍ୟକାରୀ କରି ନ ପାରେ, ସେମାନଙ୍କୁ ସ୍ୱୟଂ ଏହା କାର୍ଯ୍ୟକାରୀ କରିବାକୁ ଅଛି। କୌଣସି ମନୁଷ୍ୟ ସେମାନେ ନିମନ୍ତେ ଏହାକୁ ସଫଳ କରି ନ ପାରେ, ସେମାନଙ୍କୁ ଏହାକୁ ନିଜରୁ କରିବାକୁ ଅଛି। ସେମାନଙ୍କର ପ୍ରାଣଟି ଆପଣାରୁ ବର୍ତ୍ତମାନ ଏହା କହୁ, ହେ ଈଶ୍ୱର, ରାଗର ଏହି ଅଭ୍ୟାସଟିକୁ ହେ ପ୍ରଭୁ ତାହାକୁ ଏହି ସ୍ଥାନରେ ଥୋଉଛି। ମୁଁ ଏହାକୁ ପୁନର୍ବାର କାର୍ଯ୍ୟରେ ପରିଣତ କରିବି ନାହିଁ। ଯାହା କିଛି ଘଟଣା ଘଟିଲା କାହିଁକି ସେଥିରେ କିଛି ଯାଏ ଆସେ ନାହିଁ। ମୁଁ ବର୍ତ୍ତମାନ ସମୟରୁ ତାହାକୁ ଦୂରେଇ ଦେବି। ମୋର ଏହି ଜିଭଟି ହେ ପ୍ରଭୁ ଯାହାକି ବିଭିନ୍ନ ଧରଣର ଗପସପ କରିବାକୁ ସହଜରେ ପକ୍ଷ ସମର୍ଥନ କରିଥାଏ, ହେ ପ୍ରଭୁ ମୁଁ ତାହାକୁ ଏହି ସ୍ଥାନରେ ସମର୍ପଣ କରେ। ମୁଁ ତାହାକୁ ପୁନର୍ବାର ସଂଜୀବିତ କରିବି ନାହିଁ। ହେ ପ୍ରଭୁ ମୋର ଜିଭଟିକୁ ସୂଚୀ କରି ପକାନ୍ତୁ। ସ୍ୱର୍ଗଦୂତମାନଙ୍କୁ ଆସୁଥିବାର ଅନୁଭୂତିକୁ ମୋତେ ଅନୁଭବ କରିବାକୁ ଦିଅନ୍ତୁ, ଯେପରିକି ସେ କହିଥିଲେ, ଯିଶା ଚିତ୍କାର କରି କହିଥିଲେ, ହାଏ ମୁଁ ଅଶୁଚି ଉତ୍ସାଦ ବିଶିଷ୍ଟ ମନୁଷ୍ୟ। ତତ୍ପର ଦୂତ ଓହ୍ଲାଇ ଆସିଥିଲେ, ଜିଭଟିକୁ ଆୟତ୍ତକୁ ନେଇଥିଲେ, ପୁଣି ବେଦୀ ନିକଟକୁ ଯାଇଥିଲେ, ଆଉ ଜଳନ୍ତ କୋଇଲାକୁ ଧରିଥିଲେ, ପୁଣି ତାଙ୍କ ଜିଭ ଉପରେ ତାହାକୁ ଥୋଇଦେଇ ତଦ୍ୱାରା ତାଙ୍କୁ ପବିତ୍ର ଆଉ ଶୁଚି କରିଥିଲେ। ହେ ଈଶ୍ୱର, ପ୍ରତ୍ୟେକ ଆପକାରୀଙ୍କୁ ପବିତ୍ର କରନ୍ତୁ। ଆଜି ସକାଳେ ସେମାନେ ଯେମାନେ ଖରାପ ଭାଷା ପ୍ରୟୋଗ କରନ୍ତି, ପୁଣି ଅନାଚାରକୁ ପ୍ରଦର୍ଶନ କରନ୍ତି, ହେ ପ୍ରଭୁ ସେମାନଙ୍କୁ ଏହା ଦାନ କରନ୍ତୁ। ସେହି ସକଳ ପୀଡିତ ଗଣ ଯେଉଁମାନେ ଏହି ଭବନରେ ମସ୍ତକ ଅବରୋଧ କରିଥିଲେ, ପୀଡିତ ବ୍ୟକ୍ତିଗଣ ସେଗୁଡାକ ଯେ ମନ୍ଦ ଆତ୍ମା ଅଟନ୍ତି, ଏପରି ଜାଣିଥିବା କାରଣରୁ ପୀଡିତ ଅଟନ୍ତି। ହେ ଈଶ୍ୱର, ଆପଣଙ୍କ ସେବକ ହୋଇଥିବାରୁ ମୁଁ ଯୀଶୁଙ୍କ ନାମରେ ସେମାନଙ୍କୁ ଧମକ ଦିଏ, ପ୍ରତ୍ୟେକ ପୀଡିତ ବ୍ୟକ୍ତିଙ୍କ ମଧ୍ୟରୁ ସେଗୁଡାକ ବାହାରି ଯାଆନ୍ତୁ। ତତ୍ପରେ ସେ ପ୍ରତ୍ୟେକ ଅଶୁଚି ବ୍ୟକ୍ତି ଯେପରି ହୋଇପାରନ୍ତି, ଯେଉଁମାନଙ୍କ ମଧ୍ୟରେ ଅଶୁଚି ବିଚାର ଗୁଡାକ ରହିଛି, ଅନୀତି କାମନା ପୁରୁଷ ଓ ନାରୀମାନଙ୍କ ମଧ୍ୟରେ ସ୍ୱଭାବ ରହିଛି, ହେ ପ୍ରଭୁ ଏଗୁଡାକ ସେବା ମଧ୍ୟ ଯେପରି ଦୂରେଇ ଯାଉ। ଏମାନଙ୍କ ମଧ୍ୟରୁ ପ୍ରତ୍ୟେକ ଜଣ ସିଗାରେଟ ପାନରୁ ଦୂରେଇ ରହିବାକୁ ଚାହାନ୍ତି, ପୁଣି ମଦ୍ୟପାନରୁ ନିବୃତ୍ତ ହେବାକୁ ଚାହାନ୍ତି, ତତ୍ପରେ ଛୋଟକାଟ ପାଟି ଗୁଡାକରୁ, ପୁଣି ସ୍ୱାର୍ଥପର ବିଷୟ ଗୁଡାକରୁ ଦୂରେଇ ରହିବାକୁ ଚାହାନ୍ତି। ହେ ପ୍ରଭୁ ସେମାନଙ୍କ ହୃଦୟକୁ ପବିତ୍ର ଆତ୍ମାରେ ଏପରି ଭାବରେ ଉତ୍ତେଜିତ କରନ୍ତୁ, ଯେପରିକି ସେଗୁଡାକ ଆଉ କୌଣସି ପ୍ରକାରେ କଦାପି ଆସକ୍ତି ବିସ୍ତାର ରହିବ ନାହିଁ, ଏହାର କୌଣସି ସ୍ଥାନ ରହିବ ନାହିଁ। ବର୍ତ୍ତମାନ ସମୟରେ ଆପଣମାନେ ପ୍ରଚୁର ଭାବେ ପବିତ୍ର ଆତ୍ମାରେ ଭରପୁର ଅଟନ୍ତି। ହେ ଈଶ୍ୱର, ଏହି କ୍ଷୁଦ୍ର ଉପାସନାଳୟଟିକୁ ପ୍ରଜ୍ୱଳିତ ବୁଦାର ନମୁନାରେ ପରିବର୍ତ୍ତିତ କରନ୍ତୁ। ପବିତ୍ର ଆତ୍ମାଙ୍କ ସ୍ଥାନଟିଏ ହେଉ, ଏହାକୁ ପ୍ରଜ୍ୱଳିତ ଅଗ୍ନିର ସ୍ଥାନ କରି ପକାଉ, ଯେପରିକି ଜଗତଟି ଅନ୍ୟ ରୂପରେ ପରିବର୍ତ୍ତନ ହୋଇ ଈଶ୍ୱରଙ୍କ ମହିମାକୁ ଦେଖୁ। ହେ ପ୍ରଭୁ, ଏହି ଅଳ୍ପ ସଂଖ୍ୟକ ଲୋକଙ୍କ ମଧ୍ୟରୁ ତାହା ଆରମ୍ଭ କରନ୍ତୁ, ଏହି କେତେକ ଅଳ୍ପ ଶତକ ଲୋକଙ୍କ ଦ୍ୱାରା ତାହା ସଫଳ ହେଉ। ହେ ପ୍ରଭୁ ତାହା ପ୍ରଦାନ କରନ୍ତୁ, ପ୍ରତ୍ୟେକ ହୃଦୟକୁ ସୂଚୀ କରନ୍ତୁ, ପ୍ରତ୍ୟେକ ମେଥଡିଷ୍ଟକୁ, ପ୍ରତ୍ୟେକ ବ୍ୟାପ୍ଟିଷ୍ଟକୁ, ପ୍ରତ୍ୟେକ କ୍ୟାଥୋଲିକକୁ, ପ୍ରତ୍ୟେକ ପ୍ରେସବିଟେରିଆନକୁ, ପ୍ରତ୍ୟେକ ପେଣ୍ଟିକୋଷ୍ଟାଲକୁ ପବିତ୍ର କରନ୍ତୁ। ହେ ପ୍ରଭୁ ସେମାନଙ୍କ ମଧ୍ୟରୁ ଏହାକୁ କାଢି ପକାନ୍ତୁ, ପୁଣି ଆଜି ସେମାନଙ୍କୁ ଆପଣଙ୍କର ନିକଟକୁ ଆସିବାକୁ ଦିଅନ୍ତୁ। ହେ ପିତ, ଏହା ହିଁ ଦାନ କରନ୍ତୁ, ମୁଁ ଆପଣଙ୍କଠାରେ ସେମାନଙ୍କୁ ସମର୍ପଣ କରେ, ମୁଁ ଆପଣଙ୍କଠାରେ ସେମାନଙ୍କୁ ଅର୍ପଣ କରେ। ଯୀଶୁଙ୍କ ନାମରେ ମୁଁ ସେପରି କରେ, ପ୍ରାଣ ଗୁଡାକର ଶୁଦ୍ଧତା ନିମନ୍ତେ, ପୁଣି ଶରୀରର ଶୁଦ୍ଧତା ନିମନ୍ତେ ମୁଁ ଯୀଶୁଙ୍କ ନାମରେ ସେମାନଙ୍କୁ ସମର୍ପଣ କରେ, ଆମେନ୍। ମୁଁ ଚକିତ ହୁଏ, ବେଦୀ ନିକଟରେ ଥାଇ ଆପଣମାନେ ନିଜର ଭାରକୁ ଛାଡ଼ିଛନ୍ତି କି, ସେଠାରେ ତାହା ଯେ ରହିଛି ଏପରି ଏକ ବିଷୟକୁ ଆପଣମାନେ ଅନୁଭବ କରନ୍ତି କି, ସେଠାରେ ତାହା ଯେ ରହିଛି ଏପରି ବିଷୟକୁ ଆପଣମାନେ ଯଦି ଅନୁଭବ କରନ୍ତି, ତେବେ ଆପଣ ବିଚାର କରନ୍ତି, ପ୍ରାର୍ଥନା କରୁଥିବା ଜଣକ ଆପଣ ଅଟନ୍ତି। ମୁଁ ପ୍ରଚାର କରିଛି, ଆପଣମାନେ ପ୍ରାର୍ଥନା କରୁଛନ୍ତି, ଆପଣଙ୍କ ବୋଧଟି ସେଠାରେ ରହିଛି କି, ହେ ଭାଇ ଆଉ ଭଉଣୀ ତାହାକୁ ସେହି ସ୍ଥାନ ଆପଣ ଛାଡି ଦେଇ ପାରନ୍ତି କି? ଯଦି ଆପଣମାନେ ସେପରି କରିପାରନ୍ତି, ତେବେ ହାତ ଉପରକୁ ଉଠାନ୍ତୁ, କହନ୍ତୁ, ହଁ ହେ ଈଶ୍ୱର, ମୁଁ ତାହାକୁ ଏହି ସ୍ଥାନରେ ବର୍ତ୍ତମାନ ଛାଡୁଛି, ମୋର ଭିନ୍ନତାକୁ ମୁଁ ବେଦୀ ସମ୍ମୁଖରେ ପରିତ୍ୟାଗ କରୁଛି। ଏହା ବିଷୟରେ କିପରି, ହେ ନାରୀ, ବେଦୀର ଠିକ ନିକଟରେ ମୋର ଦକ୍ଷିଣ ପାର୍ଶ୍ୱରେ ସେଠାରେ କଣ ଅଛି, ତାହାକୁ ସେଠାରେ ଛାଡ଼ିଦେବେ କି? ସେହି ସ୍ଥାନରେ ରହିଥିବା ପୁରୁଣା ପଶୁଟିକୁ ଆପଣ ସେଠାରେ ପରିତ୍ୟାଗ କରିଦେବେ କି? କହିଥାନ୍ତି, ହଁ ହେ କାଳବଣି ଯିବା ବେଶ, ମୋର ବିଶ୍ୱାସ ଆପଣଙ୍କ ଆଡ଼କୁ ଚାହିଁ ରହିଥାଏ। ଯେତେବେଳେ ଆମମାନେ ସମୟତଃ ଏହାକୁ ବର୍ତ୍ତମାନ ଗାନ କରିଥାଉ,
hey।
ଆସନ୍ତୁ ସମସ୍ତେ ଠିଆ ହେବା। ପ୍ରତ୍ୟେକ ଜଣ ବାସ୍ତବରେ ଅତି ଭକ୍ତିଭାବ ହୋଇ ଠିଆ ହୋଇପଡ଼ନ୍ତୁ, ପୁଣି ଧ୍ୟାନର ସହିତ ଶ୍ରବଣ କରନ୍ତୁ। ବର୍ତ୍ତମାନ ସମସ୍ତେ ଶୁଣନ୍ତୁ, କେହି ଜଣେ ହେଲେ ବଳକା ନ ରହନ୍ତୁ, ଉପାସନା ଶେଷ ହୋଇନାହିଁ। ଏହି ସୂକ୍ଷ୍ମ ପବିତ୍ରତାକୁ, ସୂକ୍ଷ୍ମ ନିରବତା ପ୍ରଭାବକୁ ଆପଣ ସମସ୍ତେ ଯେ ଅନୁଭବ କରନ୍ତୁ, ତାହା ମୁଁ ଚାହେଁ। ଜୀବନର ଯାତ୍ରାରେ ଅବା ଦୁଃଖ କ୍ଲେଶରେ ହୁଏ ହୁଅ ମୋର ଚାଳକ, ଦୁଃଖର ଲୁହ ପୋଛି ଦିଅ, ଅନ୍ଧକାରକୁ କର ହେ ପାରି, ଆଜିଠାରୁ କରିନିଅ ତବ ସେବକ ପବିତ୍ର ଜନ। ଦୁଃଖର ତକ ଦିଅ ପୋଛି, ଅନ୍ଧକାରକୁ କର ହେ ପାରି, ଆଜିଠାରୁ କରିନିଅ ତୁମ୍ଭେ ତବ ପବିତ୍ର ଜନ। ଆପଣ ନିକଟବର୍ତ୍ତୀ ଉପାସକଙ୍କ ପାଖରେ ଏହାକୁ ଗାନ ନ କରନ୍ତୁ, ନିଜ ଚକ୍ଷୁଗୁଡାକୁ ବନ୍ଦ କରନ୍ତୁ, ପୁଣି ଈଶ୍ୱରଙ୍କ ଆଡ଼କୁ ନିଜ ନିଜର ହାତକୁ ଉଠା ହୋଇଥିବା ଅବସରରେ ଏହାକୁ ଧୀରେ ଧୀରେ ଗାନ କରନ୍ତୁ। କେତେ ଜଣ ବ୍ୟକ୍ତି ସୁଦୂର ଦେଶରେ ଜଣେ ପିତାଙ୍କୁ ଲାଭ କରିଛନ୍ତି, ତାହା ଘେନି ମୁଁ ଚକିତ ହୁଏ। ଆସନ୍ତୁ ଆପଣମାନଙ୍କ ହସ୍ତକଳାକୁ ଦେଖିବା। କେତେ ଜଣ ବ୍ୟକ୍ତି ସୁଦୂର ପରପାରିରେ ନିଜର ମାତାଗଣଙ୍କୁ ଲାଭ କରିଛନ୍ତି, ଆସନ୍ତୁ ଆପଣମାନଙ୍କ ହସ୍ତକଳାକୁ ଦେଖିବା। ପରପାରିରେ କେତେ ଜଣ ବ୍ୟକ୍ତି ଜଣେ ଉଦ୍ଧାରକର୍ତ୍ତାକୁ ପାଇଛନ୍ତି, ଆସନ୍ତୁ ସେମାନଙ୍କ ହସ୍ତକୁ ଦେଖିବା। ଆପଣମାନେ କିଛି କରନ୍ତୁ ବୋଲି ମୁଁ ଚାହେଁ। ପୁଣି ସେ ଗୀତଟିକୁ ଆଉ ଥରେ ଆମମାନେ ଗାଇବା ଅବସରରେ ଆପଣମାନଙ୍କ ଅତି ନିକଟରେ ଉପସ୍ଥିତ ଥିବା ସେହି ଜଣଙ୍କ ସହିତ କର୍ମଦ୍ଧ କରନ୍ତୁ ବୋଲି ମୁଁ ଚାହେଁ। ଏପରି କହନ୍ତୁ, ହେ ଭାଇ, ହେ ଭଉଣୀ, ମୋ ପାଇଁ ପ୍ରାର୍ଥନା କରନ୍ତୁ, ଯେପରିକି ପରପାରିରେ ମୁଁ ଆପଣଙ୍କ ସହିତ ସାକ୍ଷାତ କରିପାରିବି। ଆପଣମାନେ ଏହାକୁ ହୃଦବୋଧ ନ କଲା ପର୍ଯ୍ୟନ୍ତ ସେପରି ଆଦୌ କୁହନ୍ତୁ ନାହିଁ। ଏକକୁ ଏକ ସହିତ କେତେ ଜଣ ସାକ୍ଷାତ କରିବାକୁ ଚାହାନ୍ତି, ଏଠାରେ ପରି କେତେ ଜଣ ସଜ୍ଜନ ଉପସ୍ଥିତ ଅଛନ୍ତି ଯେମାନେ ଏକକୁ ଏକକୁ ସେହି ପରପାରିରେ ସାକ୍ଷାତ କରିବାକୁ ଚାହାନ୍ତି, ଆମେ ସେପରି କରିବୁ ବୋଲି ପ୍ରତ୍ୟେକ ନିଶ୍ଚିତ। ବର୍ତ୍ତମାନ ପରସ୍ପର ସହିତ କରମର୍ଦ୍ଧନ କରିବା ଆଉ କହିବା, ଭାଇ, ମୁଁ ଆପଣଙ୍କ ସହିତ ସାକ୍ଷାତ କରିବାକୁ ଚାହେଁ, ସେହି ପରଦେଶରେ ଆପଣଙ୍କ ସହିତ ସାକ୍ଷାତ କରିବାକୁ ଚାହେଁ, ସେହି ଅନ୍ୟପୁରରେ ମୋର ଜଣେ ତାତା ଅଛନ୍ତି, ବର୍ତ୍ତମାନ ସେହି ଗୀତରୁ ଗାୟକ ଥିବା ଅବସରରେ ସେପରି କହିବା ଅତ୍ୟୁତ୍ତମ ବିଷୟ। ତା ଆପଣମାନଙ୍କୁ ଚିତ୍ତାକର୍ଷକ ବୋଲି ଉତ୍ତମ ହୁଏ ବୋଧ ହୁଏ ନାହିଁ କି? ଯୀଶୁ କୃଷ ପାଖରେ ମୋତେ ସ୍ଥାନ ଦେଇ ରଖନ୍ତୁ। ଏକ ଜଣ ନିଜ ନିଜର ହସ୍ତକୁ ଉର୍ଦ୍ଧକୁ ଉଠାନ୍ତୁ। ପରମେଶ୍ୱରଙ୍କ ମହିମା କରିବା। ଆସନ୍ତୁ ନୀରବ ରହିବା, କେବଳ ଆମମାନଙ୍କ ମସ୍ତକକୁ ବର୍ତ୍ତମାନ ଅବନତ କରିବା। ପୁଣି ଆମମାନଙ୍କ ପ୍ରୀତିଜନକ ଉପାୟରେ ଆମମାନଙ୍କ ହସ୍ତକୁ ତାଙ୍କ ଆଡ଼କୁ ଉଠାଇ କେବଳ ତାଙ୍କର ନିମିତ୍ତ ପ୍ରଶଂସା ଦେବା ଆଉ କହିବା, ହେ ପ୍ରଭୁ, ଆପଣଙ୍କର ଅଶେଷ ଧନ୍ୟବାଦ। ମୋହର ପ୍ରାଣ ବଞ୍ଚାଇଥିବାରୁ ଅଶେଷ ଧନ୍ୟବାଦ। ମୋତେ ସୃଷ୍ଟି କରିଥିବାରୁ ହେ ପ୍ରଭୁ ଆପଣଙ୍କର ଅଶେଷ ଧନ୍ୟବାଦ ଦିଏ। ଆପଣ ମୋ ପାଇଁ ଯାହା କିଛି କରିଛନ୍ତି, ମୋତେ ସମୁଦ୍ର ମୁକ୍ତିର ଆଶ୍ୱାସ ଦେଇଥିବାରୁ, ମୋ ପାଇଁ ମୁକ୍ତ ପରିତ୍ରାଣ ଆଣିଥିବାରୁ ଆପଣଙ୍କୁ ଅଶେଷ ଧନ୍ୟବାଦ ଦିଏ। ହେ ପ୍ରଭୁ ଆପଣଙ୍କର ଅଶେଷ ଧନ୍ୟବାଦ ଦିଏ। ଆପଣଙ୍କୁ ଧନ୍ୟବାଦର ନୈବେଦ୍ୟ ଅର୍ପଣ କରେ। ଆପଣଙ୍କୁ ଆମମାନେ ଏନିମନ୍ତେ ଧନ୍ୟବାଦ ଦେଉ, ଯେହେତୁ ଆପଣ ଏତେ ବହୁ ରୂପେ ପ୍ରେମୟୀ ଅଟନ୍ତି। ଆପଣ ଉପତ୍ୟକାର ଫଳ ପଦ୍ମ, ପ୍ରଭାତୀୟ ନକ୍ଷତ୍ର, ସାରଣ ଗୋଲାପ ଫୁଲ, ସମସ୍ତରେ ସବୁକିଛି ଅଟନ୍ତି। ଆପଣ ପିତା, ପୁତ୍ର ଓ ପବିତ୍ର ଆତ୍ମା ଅଟନ୍ତି। ସେ ଭୂତ, ସେ ବର୍ତ୍ତମାନ, ପୁଣି ସେ ଆସିବେ। ଶାନ୍ତି ରାଜକୁମାର ଦାଉଦଙ୍କ ମୂଳ ଓ ବଂଶ ଅଟନ୍ତି। ଆପଣ ଶାନ୍ତିର ରାଜକୁମାର ଅଟନ୍ତି, ଦାଉଦଙ୍କ ବଂଶ ଅଟନ୍ତି, ଆପଣ ସବୁକିଛି ଅଟନ୍ତି। ପୁଣି ହେ ପ୍ରଭୁ ଆପଣ ଯାହା କିଛି ଅନୁଗ୍ରହ ଦେଖାଇଛନ୍ତି ସେ ସବୁର ପାଇଁ ଆମମାନେ ଆପଣଙ୍କୁ ଧନ୍ୟବାଦ ଦେଉ। ଆପଣଙ୍କ ବଚନ ନିମନ୍ତେ ଆମମାନେ ଆପଣଙ୍କୁ ଧନ୍ୟବାଦ ଦେଇଥାଉ, କାରଣ ଆମମାନଙ୍କର ମାର୍ଗ ନିମନ୍ତେ ଏହା ଆଲୋକ ଅଟେ। ଆହେ ପ୍ରଭୁ ଆମମାନଙ୍କୁ ଆପଣଙ୍କ ଆଲୋକରେ ଯେ ଗମନାଗମନ କରନ୍ତୁ, ଏହା ହିଁ ପ୍ରାର୍ଥନା କରିଥାଉ। ଏବେ ତାହା ଦାନ କରନ୍ତୁ ଯୀଶୁ ଖ୍ରୀଷ୍ଟ ନାମରେ, ଆମେନ୍। ଭଲ କଥା, କିଛି କ୍ଷଣ ପାଇଁ ଆମେ ଯେତେବେଳେ ବସିଥାଉ ଆମମାନେ ଆଲୋକରେ ଗମନ କରିବୁ, ତାହା ଗାନ କରିବା।
Such a beautiful light, come in the future, our mercy, our delight. Shine around us by day and by night.
He is Sadhu Guna Santu, Bhartavan Egita Diku Amal Samaste Gana Kariba.
Jesus, the light of the world, then the bell of heaven will ring.
ଏହା ଆପଣମାନଙ୍କୁ ଭଲ ଲାଗେ ନାହିଁ କି? କେତେଜଣ ଆଶ୍ୱସ୍ତି ଅନୁଭବ କରନ୍ତି? ବର୍ତ୍ତମାନ ହସ୍ତ ଗୁଡାକୁ କେବଳ ଉପରକୁ ଉଠାନ୍ତୁ, ପୁଣି କହନ୍ତୁ, ମୁଁ ପ୍ରକୃତରେ ଆନନ୍ଦ ଅନୁଭବ କରେ। ପ୍ରତ୍ୟେକ କ୍ଷେତ୍ରରେ ଧର୍ମାତ୍ମା ଆପଣମାନଙ୍କୁ ସମ୍ପୂର୍ଣ୍ଣ ସୁରକ୍ଷିତ ରଖିଥାନ୍ତୁ। ତତ୍ପରେ କଣ, ଆମମାନେ ଜ୍ୟୋତିରେ ଗମନ କରିବୁ, ଅନ୍ୟ କାହାରି କଥାକୁ ଆଦୌ ଶୁଣନ୍ତୁ ନାହିଁ। ଆଲୋକଟି କଣ, ତୁମର ବଚନ ଆଲୋକ ଅଟେ। ପୁଣି ତାହା ଅତି ଚିତ୍ତାକର୍ଷକ ନୁହେଁ କି? ଏପରି ଲାଗୁଛି ଆମେ ଯେପରି ଆଦୌ ସାଙ୍ଗ କରି ନ ପାରୁ। ପବିତ୍ର ଆତ୍ମା ଆମମାନଙ୍କୁ ଯେହେତୁ ଆତିଧାନ କରି ରଖିଛନ୍ତି, ଆପଣମାନେ ସେପରି ଭାବେ ଅନୁଭବ କରନ୍ତି ନାହିଁ କି? ମୁଁ ଯେପରି ଆଦୌ ଶେଷ କରି ନ ପାରେ ଏପରି ଅନୁଭବ କରେ। ବର୍ତ୍ତମାନ ଏପରି ଅନୁଭବ ହୁଏ ଯେପରିକି ମୁଁ ଆଦୌ ସେପରି କରି ନ ପାରେ।
Then came the Lord Jesus. They crucified him. He preached that the Spirit would save man from sin. There's Peter and Paul and John the Divine. They gave up their lives so this gospel could shine. They mingle their blood like the prophets of old, so the true word of God could honestly be told. Then they stoned Stephen. He preached against sin. He made them so angry, they dashed his head in. But he died in the Spirit. He gave up the ghost and went to join the others, that life-giving host. It keeps dripping with blood. Yes, it's dripping with blood. This Holy Ghost gospel is dripping with blood. The blood of his time. Who died for the truth? This Holy Ghost gospel is dripping with blood. Listen, there's souls under the altar. It's crying, how long for the Lord to punish those who've done wrong? But there's going to be more who will give their life's blood. For this Holy Ghost gospel with its crimson flood.
କେବଳ ରକ୍ତ ସହିତ ହେଉଛି ଛେଳିତ, ହାଲେଲୁୟା, ରକ୍ତର ସହିତ ଝରୁଛି। ମୁଁ ସେବା ମଧ୍ୟ ଜଣେ ହେବାକୁ ଚାହେଁ। ମୁଁ ମଞ୍ଚ ପରୁ ଠିକ ଏହି ସମୟରେ ଯିବାକୁ ଚାହିଁବି। ଆମେନ୍। ଆହେ, କିପରି ଚମତ୍କାର ବିଷୟ! ମୋହର ଭାତୃଗଣ ସେମାନଙ୍କ ପ୍ରାଣ ରୁଧିରକୁ ଦାନ କଲେ। ଏପରି ଆହୁରି ଅନେକ ଅଛନ୍ତି ଯେମାନେ ସେହି ସମାନ ବଳିଦାନକୁ ପ୍ରଦାନ କରିବେ। ଆଦୌ ବ୍ୟଥିତ ନ ହୁଅନ୍ତୁ, ଅମଳର ସମୟ ଅତି ଶୀଘ୍ର ଉପସ୍ଥିତ ହେବାକୁ ଯାଉଛି। ଆପଣ ମାନେ ଭିତର କିମ୍ବା ବାହାରକୁ ଯାଇପାରନ୍ତି। ସେମାନେ ମଣ୍ଡଳୀ ଗୁଡାକର ପରିଷଦ ସହିତ ବର୍ତ୍ତମାନ ମାନଙ୍କୁ ହେଉଛନ୍ତି, ପୁଣି ସବୁକିଛି ବିଷୟ ସଫଳ ହେଉଛି। ସେମାନେ ସମସ୍ତେ ସମବେତ ହୋଇ ଏକାଠି ଯୋଗଦାନ କରୁଛନ୍ତି। ଓହୋ, ମଣ୍ଡଳୀର ମସ୍ତକ ଉପରେ ଉର୍ଦ୍ଧାନ୍ତିକରଣର ଦୃଶ୍ୟରେ ଅବସ୍ଥିତ ସେପରି ମୁଁ ଅନୁଭବ କରେ। ଆହେ, ଏହା ମୋତେ କେତେ ପ୍ରୀତିଜନକ ବୋଧ ହୁଏ। ସକଳ ପାପ ରକ୍ତାଧୀନ ଅଟେ। ବୁଝନ୍ତୁ, ପବିତ୍ର ଆତ୍ମା ବଚନକୁ ପସନ୍ଦ କରନ୍ତି, ସେହି ବଚନ ଅଟେ ଯାହାକୁ ଧର୍ମାତ୍ମା ଅବିରତ ଭୋଜନ କରାନ୍ତି। ଦେଖନ୍ତୁ, ଆରେ ବା ତାହା ଓହ୍ଲାଇ ଆସନ୍ତି, ଲୋକମାନଙ୍କ ମଧ୍ୟ ପ୍ରବେଶ କରନ୍ତି, ସେମାନଙ୍କ ସକଳ ପାପକୁ ଧୋଇ ପକାନ୍ତି, ସେମାନଙ୍କ ସକଳ ରୋଗ ବ୍ୟାଧିକୁ ଦୂରେଇ ଦିଅନ୍ତି, ସେମାନଙ୍କ ସକଳ ଆମୋଦ ପ୍ରମୋଦକୁ ଦୂରେଇ ଦିଅନ୍ତି। ବର୍ତ୍ତମାନ ମୁଁ ମାତାଳ, ମୁଁ ହୋଇପାରିଲା ଭଳି କେବଳ ମାତାଳ, ଆତ୍ମାରେ ମୁଁ ମାତାଳ, ମୋ ହୃଦୟରୁ ପ୍ରେମ ନିର୍ଗତ ହେଉଅଛି। କେହି ଜଣେ ଯେ କେବେ କଣ କହିଥିଲେ ସେଥିରେ କିଛି ଯାଇ ଆସେ ନାହିଁ, ତାହା କ୍ଷମା ଲାଭ କରିଛି। ଆପଣଙ୍କର ତିକ୍ତତା ଭରା ଶତ୍ରୁତା କରଣ ଏହାରି ସମାପ୍ତି ଘଟିଛି। କେହି ଜଣେ କଦାପି କୌଣସି କଥା କହିଥିଲେ କିମ୍ବା ଗପିଥିଲେ ଯଦି ମୁଁ ଭଲ କଥା, ମୁଁ ସେ ସବୁ ଦୂରେଇ ଦେଇଛି। ବର୍ତ୍ତମାନ ସବୁକିଛି କାଢିବା ଧୋଇ ପରିଷ୍କାର ହୋଇଯାଇଛି। କିପରି ଚମତ୍କାର ସମୟଟିଏ! ଆପଣମାନେ ତା ପସନ୍ଦ କରନ୍ତି କି? ସମସ୍ତେ ଆଗକୁ ଚାଲି ଆସନ୍ତୁ। ପୁରାତନ ସମୟର ଏକ ଉଦ୍ଦୀପନା ଯେ ଆରାଧନାଳୟ ମଧ୍ୟରେ ଉପସ୍ଥିତ, ଏପରି ମୁଁ ଅନୁଭବ କରେ। ଆପଣମାନେ ସେପରି କରନ୍ତି ନାହିଁ କି? ପୁରାତନ ଢଙ୍ଗର ସୁଚରୀକରଣ ଉପାୟ ମାତ୍ର ପୁରୁଣା ଉତ୍ତମ ସମୟକୁ କେବଳ ସଞ୍ଜୀବିତ କରୁଛି। ଆପଣମାନେ ଉତ୍ତମତା ଅନୁଭବ କରନ୍ତି ନାହିଁ କି? ଆରେ ବା, ତାଙ୍କର ମୁଁ ପ୍ରଶଂସା କରିବି, ମୁଁ ତାଙ୍କର ପ୍ରଶଂସା କରିବି। ପାପୀମାନଙ୍କ ପାଇଁ ହତ ହୋଇଥିବା ଏସବୁଙ୍କର ପ୍ରଶଂସା କରିବି। ଆସନ୍ତୁ ସମସ୍ତେ ଏହାକୁ ଗାନ କରିବା। ଆପଣମାନେ ଏହାକୁ ଜାଣନ୍ତି କି? ମୁଁ ତାହା ଜାଣେ। ଏଠାକୁ ଆସନ୍ତୁ ଭାଇ ନେଭିଲ, ଏହାକୁ ଚଳାଇବା ନିମନ୍ତେ ଆପଣ ମୋତେ ସାହାଯ୍ୟ କରନ୍ତୁ। ପୁଣି ଆପଣମାନଙ୍କ ମଧ୍ୟରେ ପ୍ରତ୍ୟେକ ଏକତ୍ରିତ ହୋଇ ଆମମାନେ ନିଜ ନିଜର ହସ୍ତକୁ ଉର୍ଦ୍ଧକୁ ଉଠାଇ ମୋ ସହିତ ଏହାକୁ ଗାନ କରନ୍ତୁ। ଏହି ପ୍ରାତଃ କାଳରେ ସେପରି କରନ୍ତୁ। ଅହୋ, ଆସନ୍ତୁ। God bless. ଆମେନ୍। ତା ଅତି ଚମତ୍କାର ନୁହେଁ କି? ଆମେନ୍। ଚମତ୍କାର! ଆରେ ବା, ଆସନ୍ତୁ ଯେତେବେଳେ ଠିଆ ହୋଇ ପଡ଼ିବା, ସମସ୍ତେ ଠିଆ ହୋଇଯିବା। ଆପଣମାନେ ଆନନ୍ଦ ଅନୁଭବ କରୁଛନ୍ତି ଏପରି ମୁଁ ଅନୁମାନ କରେ। ଆଜି ରାତିର ଉପାସନା ଗୁଡ଼ିକୁ ମନେ ରଖନ୍ତୁ। ବର୍ତ୍ତମାନ ଆମମାନଙ୍କର ସୁପରିଚିତ ସୁନ୍ଦର ଗୀତଟିକୁ ସାଙ୍ଗ କରୁଥିବା ସମୟରେ ଆମେ ଗାନ କରିବା। ଯୀଶୁଙ୍କ ନାମରେ ଅବନତ ସକଳ ଆଣ୍ଠୁ ତାଙ୍କ ସମ୍ମୁଖରେ ସମ୍ମାନ ଅର୍ପିତ। ରାଜାମାନଙ୍କ ରାଜାଙ୍କୁ ସ୍ୱର୍ଗରେ ଆମମାନେ ମୁକୁଟରେ ଭୂଷିତ କରିବୁ। ଯେବେ ହେବ ଆମର ଯାତ୍ରା ଶେଷ, ଉତ୍ତମ ବିଷୟ ସର୍ବ ବର୍ତ୍ତମାନ ପ୍ରତ୍ୟେକ ଜନ ସମବେତ ଉତ୍ତମ କଥା। କିପରି ସୌରମ୍ୟ ସକାଳ ବେଳା, କିପରି ଚମତ୍କାର ଅବସର! କିଛି କ୍ଷଣ ପାଇଁ ଆସନ୍ତୁ ନିଜ ନିଜର ମସ୍ତକ ମନତ କରିବା। ଆମମାନଙ୍କ ତ୍ରାତା ଯୀଶୁଙ୍କରକୁ ଆମେ ସମସ୍ତେ ଆସନ୍ତୁ ସୁସ୍ଥିର ଚିତ୍ରରେ ଚାହିଁବା। ନିରବ ଭାଷାରେ ଆପଣମାନେ ତାଙ୍କୁ ଯେ ଧନ୍ୟବାଦ ଦିଅନ୍ତୁ, ଏହା ହିଁ ମୁଁ ଚାହେଁ। ତାଙ୍କର ମହିମା କୀର୍ତ୍ତନ କରିବା, କହନ୍ତୁ ହେ ପ୍ରଭୁ, ମୋର ପ୍ରାଣ ପବିତ୍ର କରିଥିବା ଯୋଗୁଁ ମୁଁ ଆପଣଙ୍କୁ ଧନ୍ୟବାଦ ଦେବାକୁ ଚାହେଁ। ମୋ ପାଇଁ ଆପଣ ଯାହା କିଛି ଉତ୍ତମ କାର୍ଯ୍ୟ କରିଅଛନ୍ତି, ସେଥିପାଇଁ ମୁଁ ଆପଣଙ୍କୁ ଧନ୍ୟବାଦ ଦିଏ। ହେ ପ୍ରଭୁ, ଏହି ତମାମ ଦିନଟି ଆପଣଙ୍କର ଆତ୍ମା ମୋ ଉପରେ ଅଧିଷ୍ଠାନ କରି ରହନ୍ତୁ। ମୋତେ କଢାଇ ନିଅନ୍ତୁ, ମୋତେ ସନ୍ତରଣା ଦିଅନ୍ତୁ, ମୋତେ ଆଶୀର୍ବାଦ କରି ପଥ ଦେଖାନ୍ତୁ। ସେହି ଆଶିଷକୁ ଈଶ୍ୱର ଆପଣମାନଙ୍କୁ ଦାନ କରନ୍ତୁ, ଏହା ହିଁ ମୋର ପ୍ରାର୍ଥନା। ପୁଣି ମସ୍ତକ ଅବନତ କରି ଆମମାନେ ଏଥିରେ ରହିଛୁ। ଭାଇ ନେଭିଲ, ପ୍ରାର୍ଥନା ସହିତ ଆପଣ ଆମମାନଙ୍କୁ ବିଦାୟ ଦିଅନ୍ତୁ।